ଭାଇ ନେଭିଲ ଧନ୍ୟବାଦ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। କୌଣସି ଏକ ବିଶେଷ ଧରଣର ବିଷୟ ଉପରେ ଉପନୀତ ହୋଇଥିଲି, ମୁଁ ସେପରି ହୋଇନଥିଲି କି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ଭାଇ କୋପଙ୍କ ପୁତ୍ରକୁ ଭଲ ଭାବରେ ପ୍ରକୃତରେ ବୁଝିପାରିଥିବା କାରଣରୁ ମୁଁ ତାଙ୍କ ପ୍ରତି ଆଭାରୀ ଅଟେ। ଏହି ସ୍ୱଳ୍ପ ଦିନ ନିମନ୍ତେ ମୁଁ ଯେ ଇଣ୍ଡିଆନାକୁ ଫେରିଆସିଅଛି ତାହା ତ ତାର ଘଟଣାଚକ୍ରର ଅନୁସାରେ ଘଟିଥିଲା। ସେମାନେ ଯେ ଏହାକୁ ରେକର୍ଡିଂ କରୁନାହାନ୍ତି ତାହା ମୁଁ ଜାଣେ, ସେମାନେ ସେପରି କରନ୍ତି ନାହିଁ ବୋଲି ମୁଁ ଧାରଣା କରେ, ଆଉ ସେହି ହେତୁରୁ ମୁଁ କାହାରିକୁ ଏହି ସ୍ଥାନରେ ଉପସ୍ଥିତ ଦେବାର ଦେଖିନଥାଏ। ମୁଁ ଗୁଣ୍ଡିଚି ମୂଷା ଶିକାର କରିବା ଅଭିପ୍ରାୟରେ ଯିବା ନିମନ୍ତେ ଫେରିଆସିଥାଏ, ଆଉ ଚାର୍ଲି ଯେ ମୋ ସହିତ ସ୍ଥିର କରି ସେଥିପାଇଁ ନିର୍ଣ୍ଣୟ ନେବାକୁ ଯାଉଅଛନ୍ତି ଏପରି ମୁଁ ଅନୁମାନ କରିଥାଏ। ସେ ପୁଣି ନେଲି ପୁଣି କ୍ୟାଣ୍ଟୁକିର ଅନ୍ୟମାନେ ମଧ୍ୟ ସେପରି କରିଥାନ୍ତି ଏପରି ମୁଁ ହୃଦବୋଧ କରିଥାଏ। ପୁଣି ଦିନେ କିମ୍ବା ଦୁଇ ଦିନ ପାଇଁ ସେମାନେ ମୋ ସହିତ ଗୁଣ୍ଡୁଚି ମୂଷାର ଶିକାର କରିବା ଯୋଜନାକୁ ପ୍ରସ୍ତୁତ କରିଥାନ୍ତି। ତେଣୁକରି ମୁଁ ଯେ କୌଣସି ବିଷୟକୁ ହାତଛଡ଼ା କରିଦେଇପାରେ ଏପରି ମୋର ବିଶ୍ରାମ ସମୟକୁ ମଧ୍ୟ ମୁଁ ଏଥିପାଇଁ ବାତିଲ କରିଦେଇପାରେ ଏହି ସ୍ଥାନକୁ ଆସିବା ନିମନ୍ତେ। ସେପରି ଅଗଷ୍ଟ ମାସର ପ୍ରାୟ ମଧ୍ୟଭାଗରେ ଚାର୍ଲିଙ୍କ ସହିତ ଏବଂ ବ୍ୟାଙ୍କ ସହିତ ପୁଣି ଅନ୍ୟମାନଙ୍କ ସହିତ ଗୁଣ୍ଡୁଚି ମୂଷା ଶିକାର କରିବା ଉଦ୍ଦେଶ୍ୟରେ ଯାଇପାରେ। ଏହା ତ ମୋ ପାଇଁ ଏକ ପ୍ରକାର ନିୟମ ସଙ୍ଗତ ବିଷୟ ପରି ହୋଇସାରିଅଛି। ପୁଣି ମୁଁ ଜୋଇଙ୍କୁ ନେଇଥିଲି, ଆଉ ମୁଁ ଜୋଇଙ୍କୁ ମଧ୍ୟ ଆପଣା ସଙ୍ଗରେ ନେଇଥିଲି। ପୂର୍ବଥର ଆମେମାନେ ଯେତେବେଳେ ଏହି ସ୍ଥାନରେ ଥିଲୁ ସେତେବେଳେ ପ୍ରତ୍ୟେକ ଜଣ ପୀଡ଼ିତ ହୋଇ ପଡ଼ିଥିଲେ। ଏହି ସ୍ଥାନକୁ ତଥା ସେପରି ଏକ ଗରମ ବାତାବରଣ ମଧ୍ୟରୁ ଚାଲି ଆସୁଥିବା ଯୋଗୁଁ ଏହା ସେପରି ହୋଇଥିଲା। ଏହି ଥଣ୍ଡା ବାତାବରଣ ସ୍ଥାନକୁ ଆପଣମାନେ ଚାଲି ଆସିଥିଲେ, ଏହା ଯେ ସେପରି ଥଣ୍ଡା ବାୟୁମଣ୍ଡଳ ସ୍ଥାନ ନୁହେଁ ଆପଣମାନେ ସେପରି ବିଚାର କରିଥାନ୍ତି ବୋଲି ମୁଁ ଜାଣେ। ତଥାପି ଆପଣମାନେ ଥରଟିଏ ପାଇଁ ଆୟୋଜନରୁ ବାହାରକୁ ଚାଲି ଆସିଥାନ୍ତି। ସେଦିନ ପ୍ରାୟ ପ୍ରାତଃକାଳରେ ମୁଁ ଯେତେବେଳେ ସ୍ଥାନଟିକୁ ପରିତ୍ୟାଗ କରିଥିଲି ସେତେବେଳେ ସେହି ଛାତ ତଳେ ପ୍ରାୟଶଃ 190 ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ପୁଣି ମଧ୍ୟରାତ୍ରିର ପ୍ରାୟ ଆସପାସ ସମୟରେ ଠିକ୍ ରାତ୍ରିକାଳରେ ଯେତେବେଳେ ଥଣ୍ଡା ପବନ ବହି ଆସୁଥିଲା, ପାହାଡ଼ି ଇଲାକାରୁ ବହି ଆସୁଥିଲା, ସେତେବେଳେ ମଧ୍ୟ ତାହା 95 ଡିଗ୍ରୀ ତାପମାତ୍ରା ଥିଲା। ଓହୋ ଆହା, ଦେଖନ୍ତୁ ତାହା ତ ମଧ୍ୟବର୍ତ୍ତୀ ରାତ୍ରିର ଅବସରରେ ଥିଲା, ତଥାପି ଥଣ୍ଡା ବର୍ଫିଲା ପବନ ବହୁଥିଲା। ପୁଣି ଏହା ତ ସେହି ଯୋଗୁଁ ଅଟେ, ଥଣ୍ଡା ଋତୁ ପାଇଁ ସେହି ସ୍ଥାନଟି ଯୋଗ୍ୟ ସ୍ଥାନ ଅଟେ। ମାତ୍ର ଖରାଦିନ ସମୟରେ ତାହା ତ କଙ୍କଡ଼ା ବିଛା ପୁଣି ଝିଟିପିଟି ଗୁଡ଼ିକ ସ୍ଥାନ ଅଟେ, ମାତ୍ର ମନୁଷ୍ୟ ସମାଜର ରହଣି ପାଇଁ ନୁହେଁ, ଏପରିକି ସକଳ ପ୍ରକାର ଜୀବଜନ୍ତୁ ମଧ୍ୟ ସେହି ପାର୍ବତ୍ୟ ଇଲାକାରୁ ଚାଲି ଆସିଥାନ୍ତି। ସେମାନେ ସେପରି ବାତାବରଣରେ ରହିବା ପାଇଁ ପସନ୍ଦ କରିନଥାନ୍ତି। ପୁଣି ମୁଁ ତ ବାହାରି ଯାଇଥିଲି, ଆଉ ଆପଣଙ୍କ ଛୋଟ ବନ୍ଧୁକକୁ ସଙ୍ଗରେ ନେଇ ଶିକାର କରୁଥିଲି। ମୁଁ ତ ଯେକୌଣସି ପ୍ରକାର ହେଉ ନା କାହିଁକି ସେହି ଅଞ୍ଚଳର ଏକ ଶିକାରୀ ବାଳକ ବିଷୟରେ ମୁଁ ଆପଣମାନଙ୍କୁ ଅବଶ୍ୟ କହିବି। ପୁଣି ମୁଁ କହିଥିଲି, ପୁଣି ଜୋଇ ମୁଁ ତାଙ୍କୁ ରାଇଫଲଟିକୁ ପ୍ରାୟ ଦେବା ଅବସ୍ଥା ଥିଲି ଯେ ସେ ମୋତେ ଗୁଳିବଦ୍ଧ କରିବାର ଶିଖାଉଥିଲେ। ଆମେ ତାକୁ ଗୁଳି ଚାଳନା କରିବାକୁ ଅନୁକୂଳ ସୁଯୋଗ ପାଇଥିଲୁ। ପୁଣି ମୁଁ ତ ଥିଲି, ମୁଁ ତ 50 ଗଜ ଦୂରରେ ଥାଇ ସେହି ପାଖଦଣ୍ଡି ରାସ୍ତାରେ ମୋଟର ଗାଡ଼ିକୁ ଚଳାଉଥିଲି। ପୁଣି ମୁଁ ଏପରି କହିଥିଲି, ଜୋଇଙ୍କୁ ସେପରି କହିଥିଲି। ଜୋଇ କହିଥିଲେ, ହେ ପିତା, ମୁଁ ଯେ ତାହା କରିପାରିବି ଏପରି ଭରସାକୁ ରଖିଅଛି। ସେହି ସାଧାରଣ ଛୋଟ ବାଳକଟି ମୁଣ୍ଡ ବଥାର ପୀଡ଼ାରେ ଆକ୍ରାନ୍ତ ହୋଇଥିଲା। ପୁଣି ମୁଁ ତା ପାଇଁ ପ୍ରାର୍ଥନା କରୁଥିଲି, ତାକୁ ଭୀଷଣ ଜ୍ୱର ହୋଇଥିଲା। ସେମାନେ ସହିତ ସୀମାକୁ ଚାଲି ଆସିଥିଲି। ପୁଣି ମୁଁ ତ ଗୋଟିଏ 22 ନମ୍ବର ସାଇଜ ବିଶିଷ୍ଟ ରାଇଫଲ ବନ୍ଧୁ କରେ, ଯାହାର ବୋର 2.10 ପଏଣ୍ଟ ହୋଇଥାଏ। ଏହା ଆପଣଙ୍କର ଲକ୍ଷ୍ୟଭେଦୀ ସୀମାକୁ ଅତିକ୍ରମ କରିଥାଏ, ଅର୍ଥାତ 25 ଗଜ ଦୂରତର ସୀମାକୁ ଲକ୍ଷ୍ୟଭେଦ କରିଥାଏ। ପୁଣି 250 ଗଜ ସୀମାରେଖାକୁ ଠିକ୍ ସେହିପରି ଭାବରେ ଲକ୍ଷ୍ୟଭେଦ କରିଥାଏ, ଯେ ତାହା ପ୍ରକୃତରେ 2.10 ବିଶିଷ୍ଟ ରାଇଫଲ ହୋଇଥାଏ। ପୁଣି ମୁଁ 25 ଗଜ ଦୂର ବିଶିଷ୍ଟ ସ୍ଥାନକୁ ତାହାଦ୍ୱାରା ଗୁଳିବୁଦ୍ଧ କରିଥିଲି। ସୁତରାଂ ମୋ ପାଖରେ ଲକ୍ଷ୍ୟଭେଦ କରିବାକୁ କେବଳ 2ଟି ମାତ୍ର ଲକ୍ଷ୍ୟଭେଦୀ ସ୍ଥଳୀ ରହିଯାଇଥିଲା, ଆଉ ମୁଁ ତାକୁ ଦୂରେଇ ଦେଇଥିଲି ଯଦି ଜୋଏ ସେଗୁଡ଼ାକୁ ହଟାଇ ନଥାନ୍ତେ। ଆଉ କିଛି ଟ୍ରାକ୍ ବଞ୍ଚି ନଥିଲା, ସୁତରାଂ ମୁଁ ଏକ ଛୋଟ ମାଟିର ପାରାକୁ ସେହି ସ୍ଥାନରେ ଥୋଇ ଦେଇଥିଲି ଯାହାକି ପୂର୍ବରୁ ଭାଙ୍ଗି ଯାଇଥିଲା, ଯାହାକୁ କେହି ଜଣେ ବ୍ୟକ୍ତି ଗୁଳି କରି ପୂର୍ବରୁ ଭାଙ୍ଗି ଦେଇଥିଲେ। ତାହା ଖୁବ୍ ଛୋଟ ଟୁକୁରାଟିଏ ହିଁ ଥିଲା। ତାହାକୁ 50 ଗଜ ଦୂରକୁ ନେଇଯାଇ ମୁଁ ରଖିଥିଲି, ଆଉ ତାହାକୁ 2 ଭାଗ କରିଥିଲି। ଦୂରବୀକ୍ଷଣ ଯନ୍ତ୍ରକୁ ଚକ୍ଷୁରେ ଲଗାଇଥିଲି, ଆଉ ମୁଁ ଜୟଙ୍କଠାରୁ କେବଳ 2 ବର୍ଷ ବୟସରେ ବଡ଼ ଥିଲି। ସୁତରାଂ ସେପରି କହିଥିଲେ ଯେ କ'ଣ ବୋଲି ଆପଣ ବୁଝନ୍ତି କି, ଆଉ ଫେରିଯାଇ ମୁଁ ବିଲିକୁ ନିର୍ଦ୍ଦେଶ ଦେବି ଯେପରି ସେ ମୋ ପାଖକୁ କାହାରିକୁ ଆସିବା ପାଇଁ ନ ଦିଏ ବୁଝିଲେ ତ? ସୁତରାଂ ହଁ ମୁଁ କହିଥିଲି, ଆଚ୍ଛା ତେବେ କଣ ଯେ ଘଟିଥିଲା ତାହା ମୁଁ ତୁମକୁ କହିବି। ଆଉ କହିଥିଲି ଆସୁ ଉଭୟ ଫେରିଯିବା, ପୁଣି ଭାଇ ନର୍ମାନଙ୍କୁ ତା ଦେଖାଇବା। ମୁଁ କହିଥିଲି ଜୋଇ ସମ୍ପୂର୍ଣ୍ଣ ଜଗତରେ ଯୋଡ଼ାମାନଙ୍କ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସମ୍ପର୍କ ବିଷୟରେ ତାହା ଯେ କିଏ ହୋଇପାରିବ ଏ ବିଷୟକୁ ମୁଁ ଭୃକ୍ଷେପ କରିନଥାଏ, କେହି ଜଣେ ହେଲେ ସୁଦ୍ଧା କରନ୍ତି ନାହିଁ। ପୁଣି ଲକ୍ଷ୍ୟସ୍ଥଳଟି ଆଦୌ ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ବଛାଯାଇ ନଥାଏ, ସେଗୁଡ଼ିକ ତ ସାମ୍ନା ଭାଗରେ ସିଧାସଳଖ ରୂପେ ବଛାଯାଇଥାଏ। ପୁଣି ସେହି ସ୍ଥାନଟି ଉପରକୁ ରହିନଥାଏ, ତାହା ତ ଏକ ଇଞ୍ଚରୁ ମଧ୍ୟ କମ୍ ଦୂରରେ ରହିଥାଏ। ପୁଣି 16 ଇଞ୍ଚ ମୋଟାଇର ଥାଏ, ପୁଣି ଏକ ଚୌଥାଇ ଉଚ୍ଚତାର ସୀମାରେ ରହିଥାଏ। ସେ ତାକୁ ଅଧାରୁ ଦୁଇ ଖଣ୍ଡ କରି ପକାଇଥାଏ, 50 ଗଜ ଲମ୍ବ ବିଶିଷ୍ଟ ଖଣ୍ଡରେ ତାହାକୁ ଭାଗ କରିଦେଇଥାଏ। ମୁଁ କହିଥିଲି ତହିଁରୁ ଗୋଟିଏ ଉତ୍ତମ ଅସ୍ତ୍ରଟିଏ ଅକ୍ଲେଶରେ ଅନ୍ୟ କେହି ଜଣେ ହେଲେ ପ୍ରସ୍ତୁତ କରିପାରନ୍ତି ନାହିଁ, ସେମାନେ କରିପାରନ୍ତି, ଅଭିଜ୍ଞ ବ୍ୟକ୍ତିଗଣ ସେପରି ପ୍ରସ୍ତୁତ କରିପାରନ୍ତି, ମାତ୍ର ତୁମ୍ଭେ ତହିଁରୁ 3ଟି ଉତ୍ତମ ପରିଧେୟ ବସ୍ତ୍ର ଆଦୌ ପ୍ରସ୍ତୁତ କରିପାର ନାହିଁ। ସେହି ଚଲାପଥଟି ଅଙ୍କାବଙ୍କା ନୁହେଁ, ମାତ୍ର କାଗଜ ଉପରେ ତାହା ତ ସିଧା ସଳଖ କଟା ହୋଇ ଥିବା ନମୁନାର ବିଷୟ ଅଟେ, ଯେପରି ଭାବରେ ନକ୍ସାଟି ହୋଇଥାଏ। ପୁଣି ମୁଁ କହିଥିଲି କେହି ଅନ୍ୟ ଜଣେ ବ୍ୟକ୍ତି ତହିଁରୁ ଅଧିକ ସୁନ୍ଦର ବସ୍ତ୍ରଟିଏ ପ୍ରସ୍ତୁତ କରିପାରନ୍ତି ନାହିଁ, ଉତ୍ତମ ବିଷୟ ଅଟେ। ତାଙ୍କର ମୁଣ୍ଡ ବ୍ୟଥା ଯେ ଯଥାଶୀଘ୍ର ଭଲ ହୋଇଯାଇଥିଲା ଏପରି ମୁଁ ବିଶ୍ୱାସ କରେ। ପୁଣି ମୁଁ କହିଥିଲି ଆଚ୍ଛା ତେବେ ଚାଲିଯିବା, ପୁଣି ଭାଇ ନିର୍ମାନଙ୍କୁ ତାହା ଦେଖାଇବା। କ୍ଷେତ୍ରଟିର ନିମନ୍ତେ କିମ୍ବା ନିର୍ଦ୍ଧାରଟିର ନିମନ୍ତେ କେଉଁ ପ୍ରକାର କାର୍ଯ୍ୟ ନିମନ୍ତେ ତାହା ଅଟେ। ଭାଇ ଟୋନି ଷ୍ଟ୍ରୋମେଲଙ୍କର କସର ସ୍ଥାନଟି ତ ଉତ୍ତମ ଜାଗା ଅଟେ। ସେ କହିଥିଲେ ବିଲି ଆମେ ସର୍ବପ୍ରଥମେ ତାଙ୍କ ନିକଟକୁ ଯାଉ। ସେ କହିଥିଲେ ମୁଁ ବବିଙ୍କୁ କିଛି କହିବାକୁ ଚାହେଁ, ବୁଝନ୍ତି ତ? ପୁଣି ସୁସ୍ପଷ୍ଟତାର ସହିତ କହିବାକୁ ଗଲେ ତାଙ୍କର ଭାଇ ସେପରି ବିଶ୍ୱସ୍ତର ସହିତ ତାହାକୁ ଆଦୌ ସମ୍ପନ୍ନ କରିନଥିଲେ। ସୁତରାଂ ସେ କହିଥିଲେ ଆମମାନେ ସର୍ବପ୍ରଥମେ ସେହି ସ୍ଥାନକୁ ଆସନ୍ତୁ ଯିବା। ପୁଣି ମୁଁ ଠିକ୍ ଦ୍ୱାରଦେଶରେ ପହଞ୍ଚିବା ସମୟରେ ବିଲି ସେତେବେଳେ ପର୍ଯ୍ୟନ୍ତ ପାଇଜାମା ପିନ୍ଧି ରହିଥିଲା। ପୁଣି ସେପରି କହିଥିଲା ଆମମାନେ ସକାଳୁ ସେଠାକୁ ଯାଇଥିଲୁ ଯେହେତୁ ତାହା ଖୁବ୍ ଗରମ ଅନୁଭୂତ ହେଉଥିବା ସ୍ଥାନ ଥିଲା। ପୁଣି ସେହେତୁ ସେପରି କହିଥିଲା ଆଉ ଦୂରଭାଷ ଯନ୍ତ୍ରଟି ବାଜି ଉଠିଥିଲା। ପୁଣି ମୁଁ ଏପରି କହିଥିଲି, ସେ ପ୍ରାୟ ସେପରି ବିଚଳିତ ହୋଇ ମୋ ଆଡ଼କୁ ଚାହିଁ ଦେଖିଥିଲା। ପୁଣି ମୁଁ କହିଥିଲି ହୋଇପାରେ କୌଣସି ପୀଡ଼ିତ ବ୍ୟକ୍ତିଙ୍କଠାରୁ ଖବରଟିଏ ଥାଇପାରେ, ଭାଇ କୋପଙ୍କଠାରୁ ତାଙ୍କର ପୁତ୍ର ନିମନ୍ତେ ସନ୍ଦେଶଟିଏ ଥିଲା। ସେତେବେଳେ ସେ ଅସ୍ତ୍ରୋପଚାରର ଗୃହ ମଧ୍ୟରେ ଥିଲା, ବିଶେଷଜ୍ଞମାନଙ୍କ ସହିତ ଥିଲା ଆଉ ତାହା ସ୍ଥଗିତ ରଖାଯାଇଥିଲା। ପୁଣି ସେ ଠିକ୍ ସେତେବେଳେ କହିଥିଲେ ଯେ ତାଙ୍କର ପୁଅ ସୁସ୍ଥତା ଲାଭ କରୁଅଛି, ଖୁବ୍ ପ୍ରକୃତିସ୍ଥ ଭାବରେ ସୁସ୍ଥତା ଲାଭ କରୁଅଛି। ତେଣୁକରି ଈଶ୍ୱର ଯେ କିପରି ବିସ୍ମୟକର ଭାବରେ କାର୍ଯ୍ୟ କରିଥାନ୍ତି ଏହାକୁ ଧ୍ୟାନ ଦିଅନ୍ତୁ। ଏପରିକି ସେ ଛୋଟ ପୁଅ ଜୋଇର ପ୍ରାର୍ଥନା ମାଧ୍ୟମରେ ସେପରି କରିଥିଲେ, ଦେଖନ୍ତି ତ? ଭାଇ ନର୍ମାନଙ୍କ ନିକଟକୁ ଯିବା ପରିବର୍ତ୍ତେ ଯିଏକି ସେହି ସ୍ଥାନରେ ଉପସ୍ଥିତ ଥାଇ ନପାରନ୍ତି ନଥିଲେ ତଥାପି ଚାଲି ଆସିଥିଲେ। ପୁଣି ଭାଇ କ୍ୟାପ୍ସ ତଥା ମୁଁ ଉଭୟ ସମ୍ବେତ ହୋଇଥିଲୁ। ଆମ୍ଭମାନଙ୍କର ସମସ୍ତ ପ୍ରାର୍ଥନା ଯେ ତାହା କରିପାରିଥିଲା ଏପରି ତ ମୁଁ କହିନଥାଏ, ତଥାପି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଉଦ୍ଦେଶ୍ୟରେ ହିଁ ତାହା ଅର୍ଥ ପ୍ରକାଶ କରିଥାଏ। ତାଙ୍କ ସପକ୍ଷରେ କିଛି ବିଶେଷଣ କାର୍ଯ୍ୟକୁ ସମ୍ପନ୍ନ କରିବା ନିମନ୍ତେ ହିଁ ତାହା ହିଁ ଅର୍ଥ ପ୍ରକାଶ କରିଥିଲା। ପୁଣି ସୁସ୍ପଷ୍ଟତାର ସହିତ କହିବାକୁ ହେଲେ ତାହା ହିଁ ସେପରି ଧରଣର ବିଷୟଟି ଥିଲା। ଯେତେବେଳେ ଆପଣ ଲାଭ କରିଥିଲେ ଆପଣ ଯେ କ'ଣ କରୁଛନ୍ତି ଏହାର ଯଥାର୍ଥତାକୁ ବୁଝିବା ନିମନ୍ତେ ଆପଣଙ୍କର ବିଶ୍ୱାସ ଥିବା ଆବଶ୍ୟକ ଅଟେ, ବୁଝନ୍ତି ତ? ପୁଣି ତାହା ତ ପ୍ରାର୍ଥନା କରିବା ନିମନ୍ତେ ତାଙ୍କର ବିଶ୍ୱାସ କରିବା ଉଚିତ କଥା ଅଟେ। ପୁଣି ବିଲି ତ ସେପରି କରିଥିଲା, ସେମାନେ ଅର୍ଥ ସଞ୍ଚୟ କରୁଥିଲେ। ସେ କହିଥିଲେ ଏହା ପ୍ରକୃତିରେ ଖୁବ୍ ଦୂରବର୍ତ୍ତୀ ସ୍ଥାନ ଅବଶ୍ୟ ଥାଇପାରେ, କହିଥିଲେ ସେ ତ ପାଖାପାଖି 5 ଡଲାର ପରିମାଣର ଅର୍ଥ ତା ମଧ୍ୟରେ ପକାଉଥିଲେ 3 ମିନିଟ ପାଇଁ। ପ୍ରତି 3 ମିନିଟ କଲେ ସେ 5 ଡଲାର ପରିମାଣ ଅର୍ଥକୁ ଅର୍ଥ ବିଶିଷ୍ଟ ଖୁଚୁରା ପଇସାକୁ ତର ମଧ୍ୟ ପକାଉଥିଲେ। ପୁଣି ତାହା ତ ନ୍ୟୁୟର୍କ ସହରରୁ ଆସୁଥିବା କଲ୍ଟି ଥିଲା ଏପରି ମୁଁ ବିଚାର କରୁଥିଲି, କିମ୍ବା ଦୂରବର୍ତ୍ତୀ କୌଣସି ଏକ ଦ୍ୱୀପପୁଞ୍ଜରୁ ଅଥବା ଅନ୍ୟ କୌଣସି ସ୍ଥାନରୁ ତାହା ସମ୍ଭବତଃ ଆସୁଥିଲା। ତଥାପି ସେ ତ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ପୃଥକ ପୃଥକ ଭାବେ କଲ୍ କରିଥିଲେ। ପୁଣି ଲୋଏସିଙ୍କୁ ସମ୍ବାଦ ଦେବା ପରିବର୍ତ୍ତେ ସେ ବିଲିକୁ ତାହା ଦେଇଥିଲେ, ଆପଣମାନେ ଦେଖନ୍ତୁ। ପୁଣି ସେପରି କରିବା ଦ୍ୱାରା ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ପୁଣି ତାଙ୍କର ପୁଅଟି ଏତେବେଳେ ସୁସ୍ଥତା ଲାଭ କରିସାରିଅଛି, ଚିକିତ୍ସକ ତ ତାଙ୍କୁ ସୀମିତ ଆଶା ପ୍ରଦାନ କରିଥିବା ବିଷୟଟିକୁ ଭାଇ କ୍ୟାପ୍ସ କହିଥିଲେ। ତହିଁରୁ ସମ୍ଭବତଃ କଦାପି ସୁସ୍ଥତା ଲାଭ ନ କରିବା ବିଷୟରେ ସେ ସେପରି କହିଥିଲେ। ଆପଣମାନେ ଦେଖନ୍ତୁ, ଅସ୍ତ୍ରୋପଚାର କରିବାର ଯୋଜନାଟି କାର୍ଯ୍ୟକାରୀ ହେବା ପୂର୍ବରୁ ତାହା ଆରୋଗ୍ୟତା ଲାଭ କରିବା ଆରମ୍ଭ କରିଥିଲା। ପୁଣି ଏହି ପ୍ରକାର ଏକ ଉତ୍ତମ ସନ୍ଦେଶ ନିମନ୍ତେ ଆମମାନେ ଈଶ୍ୱର ନିକଟରେ ଅଦ୍ୟ ପ୍ରାତଃ କାଳରେ ପ୍ରକୃତରେ ଆନନ୍ଦିତ ଅଟୁ। ଏହି ଆରୋଗ୍ୟତାର ଖବର ପାଇ ପ୍ରକୃତରେ ଆନନ୍ଦିତ ଅଟୁ। ପୁଣି ଆମମାନେ ଉପସ୍ଥିତ ହୋଇସାରିଅଛୁ, ଆଜିର ପ୍ରାତକାଳୀନ ଦିବସର ଜ୍ୟୋତି ଆଡ଼କୁ ପଦାର୍ପଣ କରିସାରିଅଛୁ। ପୁଣି ମୁଁ ତ 3 ଘଣ୍ଟା କାଳ କେବଳ ଶୟନ କରିଥିଲି, ପୁଣି ମୁଁ ତ ଅଧିକ ଥକି ସାରିଅଛି। ତଥାପି ମଣ୍ଡଳୀଟି ଯେତେବେଳେ ସମବେତ ହୋଇଥାଏ, ପୁଣି ଉପାସନାଳୟକୁ ଆସିବା ସମୟ ଯେତେବେଳେ ଉପସ୍ଥିତ ହୋଇଥାଏ, ସେତେବେଳେ ମୁଁ ଚାଲି ଆସିଥାଏ। ପୁଣି ମୁଁ ପୂର୍ବେ ଯେପରି କହିଥିଲି ତଦନୁସାରେ ପ୍ରଭୁ ଯଦି ଇଚ୍ଛା କରୁଥାନ୍ତି ତେବେ ମୋତେ କ୍ୟାଣ୍ଟୁକି ଅଞ୍ଚଳକୁ ନିହାତି ପକ୍ଷେ ଯିବାକୁ ହିଁ ଅଛି। ପୁଣି ଏଠାକୁ ଫେରି ଆସିଲା ଉତ୍ତାରେ ରବିବାର ଦିନ ପ୍ରଚାର କରିବି ବୋଲି ମୁଁ ପ୍ରତିଜ୍ଞା କରିସାରିଅଛି। ପୁଣି ତାହାକୁ ମୁଁ ଏହି ପରବର୍ତ୍ତୀ ରବିବାର ଦିନ ପ୍ରଚାର କରିବାଟା ହିଁ ଭଲ ହେବ, ଯେହେତୁ ନିମ୍ନଲିଖିତ ବିଷୟଟିକୁ ମୁଁ କରିବି, ମୋତେ ଫେରିଯିବାକୁ ହିଁ ଅଛି, ଯେହେତୁ ମୁଁ ତତ୍ପରେ ପୁନଶ୍ଚ ଚାଲିଯାଉଅଛି, କାନାଡ଼ା ଦେଶକୁ ଯାତ୍ରା କରୁଅଛି। ତେଣୁକରି ମୁଁ ପରବର୍ତ୍ତୀ ରବିବାର ଦିନ ତାହାକୁ ପ୍ରଚାର କରିବାଟା ଭଲ ହେବ। ପୁଣି ପରବର୍ତ୍ତୀ ରବିବାର ଦିନ ମୁଁ ସେପରି ପ୍ରଚାର କରିବି। ପୁଣି ଭାଇ ନେଭିଲ ମହାଶୟ ମୋତେ ଏପରି କହିଥିଲେ, ଆପଣ ବାହାରକୁ ଚାଲିଯାଇ ଲୋକମାନଙ୍କୁ କାହିଁକି ଅଭିନନ୍ଦନ ଜଣାଇ ନଥାନ୍ତି, ପୁଣି କିଛି କ୍ଷଣ ନିମନ୍ତେ ସେମାନଙ୍କ ସହିତ ଆଲୋଚନା କରିନଥାନ୍ତି। ମୁଁ କହିଥିଲି, ଭାଇ ନେଭିଲ, ମୁଁ ତ ମୋର ବାଇବଲକୁ ସୁଦ୍ଧା ଖୋଲି ନପାରେ। ମୁଁ କହିଥିଲି ମୁଁ ତ ସେ କହିଥିଲେ, ଆଚ୍ଛା ତେବେ ଚାଲି ଯାଆନ୍ତୁ, ପୁଣି ସେମାନଙ୍କୁ କିଛିଟା କହନ୍ତୁ। ପୁଣି ଭଗିନୀ ନେଭିଲ, ମୁଁ ଏହାକୁ ଯେ କିପରି ଭାବରେ ବ୍ୟକ୍ତ କରିପାରେ ତାହାକୁ ଜାଣି ନାହିଁ, ତଥାପି ସେ ତ ଅତି ପ୍ରବର୍ତ୍ତାଇବା ବ୍ୟକ୍ତି ପରି ଅଟନ୍ତି। ତଥାପି ଯେତେବେଳେ ସ୍ଥାନଟି ଜନାରଣ୍ୟ ହୋଇଯାଇଥାଏ, ସେତେବେଳେ ମୁଁ କୌଣସି ଏକ ସୁଯୋଗକୁ କହିବା ନିମନ୍ତେ ଲାଭ କରିନଥାଏ, ପୁଣି ଲୋକାରଣ୍ୟ ହୋଇ ଯାଇଥାଏ, ଆଉ ସବୁକିଛି ବିଷୟ ସେପରି ଅସ୍ତବ୍ୟସ୍ତ ହୋଇଥାଏ। ତଥାପି ଭାଇ ଓର୍ମ୍ୟାନ୍ ଲେଭିଲଙ୍କ ପରି ପାଳକଟିଏ ଲାଭ କରିଥିବା ଯୋଗୁଁ ମୁଁ ଈଶ୍ୱର ନିକଟରେ ପ୍ରକୃତରେ ଧନ୍ୟବାଦୀ ଅଟେ। ଖୁବ୍ ବିଶ୍ୱାସ ଯୋଗ୍ୟ ଅଟନ୍ତି, ଯେତିକିଟା ବିଶ୍ୱାସ ଯୋଗ୍ୟ ସେ ହୋଇପାରନ୍ତି ସେତିକିଟା ସେ ଅଟନ୍ତି, କୌଣସି ଏକ ଯୋଗ୍ୟ କାରଣ ନିମନ୍ତେ ସେପରି ଅଟନ୍ତି। ପୁଣି ଅସନ୍ତୁଷ୍ଟ ହେବାର ଲକ୍ଷଣକୁ ମୁଁ ତାଙ୍କଠାରେ କଦାପି ଦେଖିନାହିଁ। ମୁଁ ପଛରେ ସେହି ସ୍ଥାନରେ ବସି ରହିଥାଏ, ପୁଣି ଭାଇ ମ୍ୟାନ୍ଙ୍କ ସହିତ ହସଖୁସି ହେଉଥିବା ସମୟରେ ମୁଁ ତାଙ୍କ ସହିତ ଅଧଘଣ୍ଟା ଧରି କଥାବାର୍ତ୍ତା କରିଥିଲି। ସୁତରାଂ ସେ ବିଷୟରେ ମୁଁ ତାଙ୍କୁ ଅଧିକ କିଛି କହିବି, ଏହି ବର୍ଷ କଲିରାଡୋକୁ ଯିବା ଅବସରରେ ସେପରି କରିବି। ଆଉ ତାଙ୍କର ସୁସମାଚାରଟିକୁ ଆମେ ଯେତେବେଳେ ଉପଭୋଗ କରୁଥିଲୁ ସେତେବେଳେ ଭାଇ ନେଭିଲଙ୍କ ସହିତ କିଛି ସମୟ ପାଇଁ ମୁଁ କଥାବାର୍ତ୍ତା କରିଥିଲି। ମୁଁ ତାଙ୍କୁ କହିଥିଲି ଆମମାନଙ୍କ ଏପରି ଜଣେ ଉତ୍ତମ ପାଳକଙ୍କ ସମ୍ବନ୍ଧରେ ଲୋକମାନଙ୍କୁ କିଛି ଅଧିକା କହିବାକୁ ମୋର କୌଣସି ଆବଶ୍ୟକ ରହିନାହିଁ। ପଚାରିଥିଲି ସଦସ୍ୟଗଣ ଆପଣଙ୍କ ସହିତ ଉତ୍ତମ ବ୍ୟବହାର କରୁଅଛନ୍ତି ତ,
କହିଥିଲେ ଆଉ କ'ଣ ବା ଅଧିକ ଉତ୍ତମ ବ୍ୟବହାର ହୋଇଥାନ୍ତା।
ଆଉ ମୁଁ କହିଥିଲି ଆଚ୍ଛା, ତାହିଁ ତ ସେପରି ଏକ ବିଷୟ ଅଟେ ଯାହା ମୁଁ ଶୁଣିବାକୁ ଇଚ୍ଛା କରିଥାଏ। କେହି ଜଣେ ପାଳକ ଯେତେବେଳେ ସନ୍ତୁଷ୍ଟିବୋଧ କରିଥାନ୍ତି, ପୁଣି ସଦସ୍ୟ ମଧ୍ୟ ସନ୍ତୁଷ୍ଟ ଥାନ୍ତି, ତାହା ହିଁ ଏକ ଉତ୍ତମ ଧରଣର ମଣ୍ଡଳୀକୁ ପ୍ରସ୍ତୁତ କରିଥାଏ, ତତ୍ପରେ ଈଶ୍ୱର ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ପୁଣି ମୁଁ ପ୍ରଚାର କରିଥାଏ ସେମାନଙ୍କ ମଧ୍ୟରୁ ଉଭୟଙ୍କୁ ସନ୍ତୁଷ୍ଟ ଥିବାର ଦେଖିବାକୁ ଇଚ୍ଛା କରିଥାଏ। ମୁଖ୍ୟତଃ ସୁସମାଚାରର ଭାରକୁ ବହନ କରାଯାଉଥିବା ଦିନମାନଙ୍କରେ ସେପରି ଇଚ୍ଛା କରିଥାଏ, ଯାହାକୁ ଆମମାନେ ଏତେବେଳେ ବହନ କରି ଚାଲୁଅଛୁ। ପୁଣି ତାହା ଯେ ଲୋକମାନଙ୍କ ସହିତ ପୁଣି ଈଶ୍ୱରଙ୍କ ସହିତ ଅନବରତ ରୂପେ କାର୍ଯ୍ୟ କରୁଥିବା ସୁସମାଚାରକୁ ପରିଚିତ କରାଇଥାଏ, ଏପରି ଏକ ବିଚାରକୁ ମୁଁ କରେ, ବୁଝନ୍ତି ତ। ପୁଣି ଭାଇ ଓର୍ମ୍ୟାନ୍ ନେଭିଲଙ୍କ ନିମନ୍ତେ ମୁଁ ଅତ୍ୟନ୍ତ କୃତଜ୍ଞ ଅଟେ। ପୁଣି ତାଙ୍କର ସୁଶ୍ରୀ ପତ୍ନୀ ଓ ସନ୍ତାନଗଣ ନିମନ୍ତେ ମଧ୍ୟ ଯେପରି ଆଭାରୀ ଅଟେ, ପୁଣି ତାଙ୍କ ନିମନ୍ତେ ମୁଁ ଏପରି ପ୍ରାର୍ଥନା କରିଥାଏ ଯେ ଈଶ୍ୱର ତାଙ୍କ ନିମନ୍ତେ ସେମାନଙ୍କୁ ବିନମ୍ର କରି ରଖିଥାନ୍ତୁ, ପୁଣି କାର୍ଯ୍ୟଟିର ଉଦ୍ଦେଶ୍ୟ ମଧ୍ୟ ସେପରି କରି ରଖିଥାନ୍ତୁ। ପୁଣି ଏହା ଯଦି ତାଙ୍କୁ ଅଧିକା ପ୍ରିୟଜ୍ଞାନ ହୋଇଥାଏ, ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆଗମନ କରନ୍ତି ସେତେବେଳେ ଏହି ଆରାଧନା ମଧ୍ୟରେ ଆମର ଉପସ୍ଥିତ ହୋଇ ରହିଥିବାର ମିଳିପାରୁ। ଦେଖନ୍ତୁ ଉର୍ଦ୍ଧାନ୍ତୀକରଣ ସମୟରେ ଆମମାନେ ମଧ୍ୟ ଆକାଶ ଘେନିଯିବା ନିମନ୍ତେ ଯେପରି କରନ୍ତୁ, ଏହାକୁ ବୁଝନ୍ତୁ। ଆମମାନେ ଉଭୟ ତ ଯେ ଖୁବ୍ ବୃଦ୍ଧ ହୋଇସାରିଅଛୁ ଏପରି ମୁଁ ଆଶା କରେ, ଭାଇ ନେଭିଲ ମଧ୍ୟ ସେପରି ଅଟନ୍ତି। କୌଣସି ଏକ ବ୍ୟକ୍ତିଙ୍କ ଉପରେ ନିଜର ହାତକୁ ଘେରାଇ ରଖିଥିବେ, ଓ ଆଶାବାଡ଼ି ଉପରେ ଭରା ଦେଇ ଠିଆ ହୋଇ ରହିଥିବେ, ତଥାପି ଦୃଢ଼ ରୂପେ ଠିଆ ହୋଇ ରହିବାକୁ ଚେଷ୍ଟା କରୁଥିବେ, ବୁଝନ୍ତି ତ। ତତ୍ପରେ ଆମେ ପରିବର୍ତ୍ତନ ହୋଇଯିବୁ, କ୍ଷଣ ଭରେ ଚକ୍ଷୁର ପଲକେ ନିମିଷକ ମଧ୍ୟରେ ପରିବର୍ତ୍ତନ ହୋଇଯିବୁ। ଏହି ମାଂସମୟ ଶରୀରର ପୁରାତନ ତୁମ୍ବଟି ଦିନେ ଧରାଶାୟୀ ହେବ, ପୁଣି ଉତ୍ଥିତ ହୋଇ ଅନନ୍ତ ଜୀବନର ପୁରସ୍କାରକୁ ଲାଭ କରିବ। ପୁଣି ମଧ୍ୟାକାଶରେ ବିଧାୟ ବିଧାୟ କହି ଚାଲି ଯାଉଥିବା ବେଳେ ପ୍ରାର୍ଥନା ସେ ଚିତ୍ତାକର୍ଷକ ଅବସରରେ ଉଲ୍ଲସିତ ହେବୁ। ତେବେ ତ ଆମମାନେ ଉର୍ଦ୍ଧକୁ ଉତ୍ତୋଳିତ ହୋଇଯାଇଥାଉ। ପ୍ରଭୁଙ୍କ ଠାରୁ ଭାଇ କୋମର୍ସ ଲାଭ କରିଥିବା ସୁସ୍ଥତା ବିଷୟରେ ଶ୍ରବଣ କରିଥିଲେ ପୁଣି ସେଥିପାଇଁ ମୁଁ ପ୍ରଭୁଙ୍କ ଠାରେ ହାର୍ଦ୍ଦିକ ଧନ୍ୟବାଦ ଅଟେ। ଅନେକ ଗୁଡ଼ିଏ ଘଟଣା ଗୁଡ଼ିକ ସମ୍ପନ୍ନ ହୋଇଯାଇଅଛି। ସୁତରାଂ ଆଜିର ପ୍ରାତଃ କାଳରେ ଏଠାରେ ଉପସ୍ଥିତ ଥିବା ଯୋଗୁଁ ମୁଁ ଖୁବ୍ ଆନନ୍ଦିତ ଅଟେ। ତଥାପି ମୁଁ ଏପରି ବିଚାର କରିଥିଲି ଯେ ଏହା ପରିବର୍ତ୍ତେ କୌଣସି ଏକ ନିଶ୍ଚିତ ଧରଣର ବିଷୟବସ୍ତୁ ସହିତ ପୁଣି ପ୍ରଚାର କରିବା ଅଭିପ୍ରାୟରେ ମୁଁ ସର୍ବଦା ଏହି ସ୍ଥାନକୁ ଆସୁଅଛି। ପୁଣି ମୁଁ ବିଚାର କରିଥିଲି ଯେ ଆଜିର ପ୍ରାତଃ କାଳରେ ମୁଁ କେବଳ ବାହାରି ଆସିପାରିଥାନ୍ତି। ପୁଣି ମୁଁ କହିଥିଲି ଭାଇ ନେଭିଲ, ମୁଁ ଖୁବ୍ ସହଜରେ ହରିଟିକ ଉପରେ ନଜର ରଖିବି। ପୁଣି ସମବେତ ଶ୍ରୋତାମାନଙ୍କୁ ନ୍ୟାର୍ଯ୍ୟ ସମୟରେ ବାହାରି ଯିବାକୁ ଅବସର ଦେବି। ପୁଣି ଆପଣା ଅନ୍ତରାତ୍ମାରୁ ମୁଁ ଆପଣଙ୍କ ସହିତ କଥାବାର୍ତ୍ତା କରିଥାଏ। କିଛି କ୍ଷଣ ନିମନ୍ତେ ସେପରି କହିଥାଏ, ନ୍ୟାର୍ଯ୍ୟ ସମୟଗୁଡ଼ିକ ହିଁ ନ୍ୟାର୍ଯ୍ୟ ଅଟେ, ତାହିଁ ଆମମାନେ କେବଳ ଲାଭ କରିଅଛୁ ନୁହେଁ, ସେମାନେ ଏହାକୁ ଟେପିଂ କରୁନାହାନ୍ତି କିମ୍ବା ସେପରି କିଛି କରୁନାହାନ୍ତି। ତେଣୁକରି ମଣ୍ଡଳୀର ଶ୍ରୋତାମାନଙ୍କ ଦଳଟି ଏଠାରେ ଯେତେବେଳେ ସମେତ ହୋଇ ରହିଥାନ୍ତି ସେତେବେଳେ ଆମମାନେ କେବଳ ସୌଭାଗ୍ୟତା ଲାଭ କରିଅଛୁ। ଆପଣମାନେ ଦେଖନ୍ତୁ କେବଳ ଆମମାନଙ୍କୁ ସମେତ କରିବା ଅଭିପ୍ରାୟରେ ଅଟେ। ସୁତରାଂ ଆସନ୍ତୁ ପ୍ରାର୍ଥନା କରିବା। ଯୀଶୁ, ଆମମାନେ ଏହି ସ୍ଥାନରେ ସମବେତ ହେବାର ଯେଉଁ ସୁଯୋଗଟିକୁ ଲାଭ କରିଅଛୁ ସେଥିପାଇଁ ଆମମାନେ ଆପଣ ନିକଟରେ ଅତ୍ୟନ୍ତ କୃତଜ୍ଞ ଅଟୁ। ପୁଣି ଓହୋ, ଆଜିର ଅତି ପ୍ରଭାତରେ ଏହି ଆରାଧନାଳୟ ଉପରେ ଯେତେବେଳେ ଦୃଷ୍ଟିପାତ କରିଥିଲି, ମଧ୍ୟରାତ୍ରିର ସମୟଟି ତାହା ଥିଲା, ତାହା ବିତିଗଲା ଉତ୍ତରରେ ଯେପରି କରିଥିଲି ସେତେବେଳେ ଆପଣ ଏହାର ନିକଟବର୍ତ୍ତୀ ସ୍ଥାନରେ ଅଦ୍ୟାବଧି ଯେ ଠିଆ ହୋଇ ରହିଥିଲେ ସେ ବିଷୟରେ ମୁଁ ଚିନ୍ତା କରିଥିଲି। ପୁଣି ଏଠାରେ ପୂର୍ବେ ରହିଥିବା ସେହି ପୁରାତନ ପୋଖରୀଟିର ସମ୍ବନ୍ଧରେ ମୁଁ ଚିନ୍ତା କରିଥିଲି। ପୁଣି ତନ୍ମଧ୍ୟରେ ଲମ୍ବା ଲମ୍ବା ସରକଣ୍ଡା ଘାସ ଗୁଡ଼ାକ ଠିଆ ହୋଇ ରହିଥିଲା ଠିକ୍ ଏହି ସ୍ଥାନରେ ଯେଉଁଠାରେ କି ଏହି ମଞ୍ଚଟି ଏତେବେଳେ ଅବସ୍ଥିତ ଅଟେ। ଏକ ଛୋଟ ବାଳକ ନ୍ୟାୟ ମୁଁ ଏହି ସ୍ଥାନରେ ଠିଆ ହୋଇ ରହିଥିଲି। ଇନ୍ଗ୍ରାନ୍ ମହାଶୟ କହିଥିଲେ ଯେ ଅଳ୍ପ ପରିମାଣର ଅର୍ଥ ନିମନ୍ତେ ଆମମାନଙ୍କୁ ଅନେକ କିଛି କଷ୍ଟକର ଶ୍ରମ କରିବାକୁ ପଡ଼ିଥାନ୍ତା, ପୁଣି କିଛିଟା ଅମାନତ ଧନ ମଧ୍ୟ ଦେବାକୁ ପଡ଼ିଥାନ୍ତା। ପୁଣି କୌଣସି ଅର୍ଥ ବ୍ୟବସ୍ଥା ନଥିଲା, ପୁଣି ଅର୍ଥର କୌଣସି ବ୍ୟବସ୍ଥା ରହିନଥିଲା, କୌଣସି ପ୍ରକାର ସାହାଯ୍ୟ ଆସନଥିଲା କିମ୍ବା ଦେବା ପାଇଁ କିଛି ଅନୁଦାନ ମଧ୍ୟ ରହିନଥିଲା। ତଥାପି କେବଳ କଷ୍ଟ କରିବା ପ୍ରେରଣାଟି ରହିଥିଲା। ଏହା କହିବା ପାଇଁ କିପରି ସମସ୍ୟାରେ ପରିସ୍ଥିତି ଥିଲା, ତାପରେ ସମ୍ବଳ ବୋଲି $2,000 କିଛିଟା ବେଶୀ ପରିମାଣ ଅର୍ଥ ବ୍ୟବସ୍ଥା ଗଚ୍ଛିତ ରହିଥିଲା, ଆଉ ତାହାକୁ ଜମା କରିବା ପାଇଁ 20 ବର୍ଷ ଏକ ଦୀର୍ଘ ସମୟ ଲାଗିଥିଲା। ପୁଣି ଏତେବେଳେ ହେ ପ୍ରଭୁ, ଏ ଆଡ଼କୁ ଦୃଷ୍ଟିପାତ କରନ୍ତୁ। ପୁଣି ଏହି ଗୃହଟି ଆପଣଙ୍କର ଶିଶୁ ସୁଲଭ ଅବସ୍ଥା ଯେତେବେଳେ ପରିଚିତ ଅଟେ, ତଥାପି ଏଥିରେ ଏକ କ୍ଷୁଦ୍ର କଣା ରହିଯାଇଅଛି, ତହିଁରୁ ତଳକୁ ଦିଶୁଅଛି। ତଥାପି ବାକ୍ୟ ଦ୍ୱାରା ଆପଣ ଆମମାନଙ୍କରେ ଏପରି ପ୍ରତିଜ୍ଞା କରି କହିଛନ୍ତି ଯେ ଆମ୍ଭେ ପ୍ରଭୁ ତାହାର ପୌନ କରିଅଛୁ, ପୁଣି ଆମ୍ଭେ ଏହି ଦିବାରାତ୍ର ତହି ଉପରେ ଜଳ ଛିଞ୍ଚିବା, ଅନ୍ୟଥା ଅନ୍ୟ କେହି ଆମ୍ଭ ହସ୍ତରେ ତାହା ଛଡ଼ାଇ ନେଇଯିବ। ଠିକ୍ ସେହି ସମୟରେ ଏପରି ଅନେକ ଲୋକ ମଧ୍ୟ ଥିଲେ ଯେଉଁମାନେ କି ଏପରି କହିଥିଲେ କେବଳ 6 ମାସ ମଧ୍ୟରେ ଏହା ଏକ ଗ୍ୟାରେଜ ରୂପେ ଦେଖିବାକୁ ମିଳିବ। ତଥାପି ପ୍ରକୃତିସ୍ଥ ରୂପେ ହଜାର ହଜାର ସଂଖ୍ୟକ ଆତ୍ମାଗୁଡ଼ିକ ଏହି ସ୍ଥାନର ବେଦୀ ନିକଟକୁ ଆସି ଖ୍ରୀଷ୍ଟଙ୍କୁ ଲାଭ କରିସାରିଅଛନ୍ତି। ପୁଣି ଏହି ଆରାଧନାଳୟଟି ବାପ୍ତିଜିତ ହେବାକୁ ଥିବା ଲୋକମାନଙ୍କ ଦ୍ୱାରା ସବୁବେଳେ ପୂର୍ଣ୍ଣ ହୋଇ ରହିଥିବା ଦେଖିବାକୁ ମିଳୁଅଛି। ବିଶ୍ୱାସୀଗଣ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ଏଠାରେ ବାପ୍ତିଜିତ ହେଉଛନ୍ତି, ତାଙ୍କରି ନାମକୁ ଉଚ୍ଚାରଣ କରି ନିବେଦନ କରୁଅଛନ୍ତି, ଆପଣା ସକଳ ଅଧର୍ମ ଗୁଡ଼ାକୁ ଧୋଇ ପକାଉଛନ୍ତି। ଶତାଧିକ ପଙ୍ଗୁଗଣ, ପୀଡିତଗଣ, ଅନ୍ଧ, ଅକର୍ମଣ୍ୟ, ଛୋଟା, କର୍କଟ ରୋଗର ସାଂଘାତିକ ରୂପେ ଆକ୍ରାନ୍ତ ବ୍ୟକ୍ତିଗଣ ଏହି ମଞ୍ଚଟି ଉପରୁ ଆରୋଗ୍ୟତା ଲାଭ କରି ଫେରିଯାଇଅଛନ୍ତି। ମୃତାବସ୍ଥାରେ ଥାଇ ଯୁବକ ଓ ଯୁବତୀଗଣ, ବାଳକ ଓ ବାଳିକାଗଣ ନୂତନ ଭାବେ ଜୀବନଯାପନ କରିବା ନିମନ୍ତେ ଏହି ସ୍ଥାନରୁ ଆରୋଗ୍ୟ ଲାଭ କରି ଚାଲିଯାଇଅଛନ୍ତି। ନୂତନ ପ୍ରକାର ରକ୍ତମାଂସଯୁକ୍ତ ଶରୀରକୁ ଲାଭ କରି ପୁନର୍ବାର ଚାଲୁଥିବା ଅବସ୍ଥାରେ ପଦାର୍ପଣ କରି ଆପଣମାନଙ୍କର ଜଗଯୁକ୍ତ ବାହନଗୁଡ଼ିକୁ ଛାଡ଼ିଦେଇ ପୁଣି ଆଶାବାଡ଼ିଗୁଡ଼ିକୁ ତଥା ସେପରି ଅନ୍ୟାନ୍ୟ ସାଧନଗୁଡ଼ିକୁ ଦୂରେଇ ଦେଇ ପୂର୍ଣ୍ଣ ଆରୋଗ୍ୟତାକୁ ଲାଭ କରିଛନ୍ତି। ପୁଣି ସେମାନଙ୍କର କର୍ମଗୁଡ଼ାକ ସେମାନଙ୍କର ଅନୁସରଣ କରୁଅଛି। ହେ ପ୍ରଭୁ, ଦୀର୍ଘ 30 ବର୍ଷ ସେବା କାର୍ଯ୍ୟଟି ଏହା ହିଁ ଅଟେ। ସେହି ହେପିତ ସେହି ଶୁଭପ୍ରଭାତରେ ଘଟଣାକୁ ମୁଁ ମନେ ପକାଇଥାଏ ଯେଉଁଦିନ ଆମମାନେ କୋଣର ପଥରଟିକୁ ସ୍ଥାପନ କରିଥିଲୁ। ପୁଣି ସେଠାରେ ଆପଣ ଦର୍ଶନଟି ଦେଖାଇଥିଲେ, ସ୍ଥାନଟିକୁ ଦେଖାଇଥିଲେ, କୌଣସି ଏକ ସୁନ୍ଦର ସାଜସଜ୍ଜା କଣ ଲୋକାରଣ୍ୟ ଥିଲା, ପୁଣି ଗହଳିଆ ହୋଇ ରହିଥିଲା, ପୁଣି ତାହା ଯେ କଦାପି ଅସଫଳ ହୋଇ ନପାରେ ଏହାକୁ ମୁଁ ବୁଝିଥିଲି। ସୁତରାଂ ଏହିସବୁ ଉତ୍ତମ ବରଦାନ ଗୁଡ଼ିକ ନିମନ୍ତେ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ। ସେମାନଙ୍କ ମଧ୍ୟରୁ ଅନେକ ଏପରି ବ୍ୟକ୍ତିଗଣ ଯେଉଁମାନେ ଖୁବ୍ ଉତ୍ତମ ରୂପେ ଯୁଦ୍ଧ ଲଢି ସାରିଅଛନ୍ତି, ପୁଣି ସେବାର କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିସାରିଅଛନ୍ତି, ପୁଣି ବିଶ୍ୱାସକୁ ରକ୍ଷା କରିଅଛନ୍ତି, ସେଠାରେ ସେମାନେ କବର ମଧ୍ୟରେ ଶୟନ କରିଅଛନ୍ତି, ପୁଣି ସେମାନଙ୍କ ପରିଶ୍ରମରୁ ନିବୃତ୍ତ ହୋଇ ଯେତେବେଳେ ବିଶ୍ରାମ କରୁଛନ୍ତି, ଅପେକ୍ଷା କରୁଛନ୍ତି, ପୁଣି ସେମାନଙ୍କ ଶ୍ରମ ଗୁଡ଼ାକ ସେମାନଙ୍କର ପଶ୍ଚାଦଗମନ କରୁଅଛି। ସେହି ସମୟ ନିମନ୍ତେ ପୁଣି ଦୂରଧ୍ୱନି ହେବାର ଯୋଗ୍ୟ ଅବସର ନିମନ୍ତେ ଅପେକ୍ଷା କରିଅଛନ୍ତି, ପୁଣି ଏକ ନୂତନ ଜୀବନର ସହିତ ପୁନର୍ବାର ଉତ୍ଥାପିତ ହେବା ପାଇଁ ଆଶାର ସହିତ ଅପେକ୍ଷା କରି ରହିଅଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ଅନେକ ଯେ କେବଳ ବୃଦ୍ଧ ପୁଣି ଜୀର୍ଣ୍ଣ ଶୂନ୍ୟ ଶରୀରର ଅବସ୍ଥାରେ ଥିଲେ ଏପରି ନୁହେଁ, ମାତ୍ର କେତେକ ଯୁବକ ମଧ୍ୟ ମଧ୍ୟମ ବୟସ୍କ ତଥା ସେପରି ବିଭିନ୍ନ ବୟସର ଅବସ୍ଥାରେ ସୁଦ୍ଧା ଥିଲେ, ତଥାପି ଆପଣଙ୍କ ନାମଟି ପ୍ରତ୍ୟେକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ଆମମାନେ ଏହି ସ୍ଥାନରେ ପୁନର୍ବାର ଦଣ୍ଡାୟମାନ ହୋଇ ରହିଅଛୁ, ସେମାନଙ୍କ ଉପସ୍ଥିତିରେ ଜୀବିତ ପୁଣି ମୃତମାନଙ୍କ ଉପସ୍ଥିତିରେ ଦଣ୍ଡାୟମାନ। ଆଜିର ପ୍ରାତଃକାଳରେ ଆପଣ ନିଜ ବାକ୍ୟକୁ ଯେ ଆଶୀର୍ବାଦିତ କରିବେ, ଏହା ମୁଁ ଆପଣଙ୍କଠାରେ ନିବେଦନ କରିଥାଏ। କୌଣସି ଗୋଟିଏ ମାତ୍ର ଶବ୍ଦକୁ କହିବା ନିମନ୍ତେ ମୁଁ ସକ୍ଷମ ନୁହେଁ, ମୁଁ ତାହା ଜାଣେ ନାହିଁ, ତଥାପି ଆପଣ ଯେ ତାହା ଦାନ କରିବେ ଏହା ମୁଁ ଜାଣେ। ହେ ପ୍ରଭୁ, ଆପଣ ତ ସର୍ବଦା ସେପରି ପୂର୍ବେ କରିଥିଲେ। ଆମମାନଙ୍କର ପାଳକ ଭାଇ ନେବିଲଙ୍କୁ ପୁଣି ତାଙ୍କ ପତ୍ନୀଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ରକ୍ଷକଗଣଙ୍କୁ, ସଞ୍ଚାଳକମାନଙ୍କର ବୋର୍ଡକୁ, ପୁଣି ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ସହଯୋଗୀଗଣଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଜୀବନ କାଳରେ ସମବେତ ଭାବେ ଆମେ ଯେପରି ମନୋଭାବକୁ ପୋଷଣ କରି ଜୀବିତ ରହିପାରୁ, ଯେପରିକି ଆଗତ ହେବାକୁ ଥିବା ଜୀବନ କାଳରେ ଆମେ ତଦ୍ୱାରା ଆଶିଷିତ ହୋଇପାରୁ, ବାକ୍ୟରୁ ପୁଣି ଆତ୍ମାଙ୍କ ଦ୍ୱାରା ଅନୁଜର ବାକ୍ୟକୁ ସ୍ୱୀକାର କରିବା ନିମନ୍ତେ ଆଜିର ପ୍ରାତଃକାଳରେ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପୁଣି ଆଜିର ପ୍ରାତଃକାଳରେ ଏହି ଗୃହ ଦ୍ୱାରରୁ ଆମମାନେ ଯେତେବେଳେ ବାହାରି ଯାଇଥାଉ, ସେତେବେଳେ ଆମମାନେ ନିଜ ନିଜକୁ ଯେପରି ପ୍ରସ୍ତୁତ କରିପାରୁ, ପୁଣି ପୂର୍ବେ ଯେ ପ୍ରକାର ଜୀବନଯାପନ କରିଥିଲୁ ତାହାଠାରୁ ଅଧିକ ଉତ୍ତମ ଧରଣ ଜୀବନକୁ ଯେପରି ଆମେ କ୍ଷେପଣ କରିପାରୁ, ଏପରି ଦୃଢ଼ ସଂକଳ୍ପ ହୋଇପାରୁ, ଯୀଶୁଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ଯାଚନା କରୁଅଛୁ, ଆମେନ୍। ପୁଣି ମୁଁ ତ ଏଠାରେ ବାଇବଲ କେବଳ ଖୋଲିଥିଲି, ପୁଣି କିଛି କ୍ଷଣ ପୂର୍ବେ ତାହା ସେପରି ଘଟିଥିଲା। ମୁଁ ପ୍ରକାଶିତ ବାକ୍ୟର ତୃତୀୟ ଅଧ୍ୟାୟ ସହିତ ଉପସ୍ଥିତ ଅଟେ, ସୁତରାଂ ମୁଁ ଏଠାରେ କେବଳ ପାଠ କରିବି, ଲାଓଦିକିଆ ମଣ୍ଡଳୀ ନିମନ୍ତେ ଦତ୍ତ ସମାଚାର ରୂପରେ କେବଳ ପାଠ କରିବି। ପୁଣି ମୁଁ ସୂଚନା ଦେବାକୁ ମଧ୍ୟ ଚାହେଁ, ଭାଇ ନେଭିଲ କିଛି କ୍ଷଣ ପୂର୍ବେ ସେ ବିଷୟକୁ ମୋତେ ଏଠାରେ କହୁଥିଲେ, ଭାଇ ପାର୍ନେଲ ଯେପରିକି ମୁଁ ତାଙ୍କୁ ଏହି ଜାଗାରେ ବସିଥିବାର ଦେଖିଥିଲି, ସେ ଏଠାରେ ମେଫିସର ଠିକ ପାଖାପାଖି ସ୍ଥାନରେ ଏକ ଉଦ୍ଦୀପନାର ଯୋଗ ଦେବା ପାଇଁ ଆସି ଏଠାରେ ଉପସ୍ଥିତ ଅଛନ୍ତି। ସେହି ସ୍ଥାନରେ ହଁ, ସେଠାରେ ଆପଣମାନ ମଧ୍ୟରୁ କେଉଁମାନେ ପ୍ରକୃତିରେ ଜାଣନ୍ତି ଯେ ସେହି ପୁରାତନ ହ୍ୱିମ୍ପେ ସେ ବତୀଧାରାର ଷ୍ଟାଣ୍ଡଟି ପ୍ରକୃତରେ କେଉଁ ସ୍ଥାନରେ ରହୁଥିଲା, ତାହା ତ ଏକ ତମ୍ବୁ ମଧ୍ୟରେ ଏତେବେଳେ ରଖାଯାଇଅଛି। ଶସ୍ୟ ବିଡ଼ା ଗୁଡ଼ିକୁ ଭିତରକୁ ଆଣିବା ନିମନ୍ତେ ପୁଣି ଯେଉଁମାନେ ଜୀବନ ଲାଭ କରିବା ନିମନ୍ତେ ପୂର୍ବରୁ ମନୋନୀତ ହୋଇସାରିଥିଲେ, ଯେପରି ହୃତ ସେମାନଙ୍କ ମଧ୍ୟରୁ କେହି ଜଣେ ଯଦି ଭିତରକୁ ଆସିଛନ୍ତି ସେମାନଙ୍କୁ ଦେଖିବା ନିମନ୍ତେ, ଯେପରିକି ସେବାର କାର୍ଯ୍ୟ ମଧ୍ୟରେ ସେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଜିତାଯାଇପାରନ୍ତି। ପୁଣି ସେ ଏହାକୁ ରବିବାର ଦିନ ପାଇଁ ସ୍ଥଗିତ କରିଦେଇଥିଲେ, ପୁଣି ଆରାଧନାଳୟରେ ସେବାର କାର୍ଯ୍ୟଗୁଡ଼ିକ ନିମନ୍ତେ ସେ ସେପରି କରିଥିଲେ, ଆଉ ତାହା ତ ଭାଇଙ୍କର ବିନମ୍ରତା ଯୋଗୁଁ ହିଁ ସେପରି ଅଟେ। ପୁଣି ଆସନ୍ତା ସୋମବାର ଦିନ ପାଇଁ ସେବାର କାର୍ଯ୍ୟଗୁଡ଼ିକ ପୁନଃ ଆରମ୍ଭ ହେବ, ପରବର୍ତ୍ତୀ ସପ୍ତାହରେ ଯେ ତାହା ହେବ ଏହା ଆପଣମାନେ ବୁଝନ୍ତୁ ବୋଲି ଆମମାନେ ଇଚ୍ଛା କରୁ। ପୁଣି ଖ୍ରୀଷ୍ଟଙ୍କ ସ୍ନେହ ଉପରେ ଆଧାରିତ କରି ପ୍ରସ୍ତୁତ କରିଥିବା ଭାଇ ପର୍ନେଲଙ୍କର ସମାଚାରକୁ ଶ୍ରବଣ କରିବା ନିମନ୍ତେ ଆପଣମାନେ ସମସ୍ତେ ସ୍ୱାଗତ ଯୋଗ୍ୟ ଅଟନ୍ତି। ଆସନ୍ତୁ ପ୍ରକାଶିତ ବାକ୍ୟର ତୃତୀୟ ଅଧ୍ୟାୟ ପାଠ କରିବା, କେବଳ ଏକ ଛୋଟ ଅଂଶରୁ ତାହାକୁ ବାଇବଲରୁ ପାଠ କରିବା, ସେପରି ବିଚାର ପୋଷଣ କରିବା ନିମନ୍ତେ ମୁଁ ଆପଣମାନଙ୍କୁ ଚାହିଁଥାଏ, ଯେହେତୁ ମୁଁ ଯାହା କିଛି କହିଥାଏ ନା କାହିଁକି ତାହା ଅସଫଳ ହୋଇପାରେ, କିନ୍ତୁ ସେ ଯାହା କିଛି କହିଥାନ୍ତି ତାହା କଦାପି ଅସଫଳ ହୋଇନପାରେ। ପୁଣି କେଉଁ ସ୍ଥାନରୁ ଯେ ଆରମ୍ଭ କରିବା କଥା ତାହା ତ ମୁଁ ଜାଣେ ନାହିଁ, ପୁଣି କ'ଣ ଯେ କରିବାକୁ ଅଛି, କେଉଁ ସ୍ଥାନକୁ ଯେ ଯିବାକୁ ଅଛି ତାହା ମଧ୍ୟ ମୁଁ ଜାଣେ ନାହିଁ। ମୁଁ ତ କେବଳ ଲାଓଦିକିଆ ମଣ୍ଡଳୀକୁ ପ୍ରଥମ ପ୍ରଦର୍ଶନ କରାଉଅଛି। ଲାଓଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ, ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ୱର ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ମ ହିଁ ନୁହଁ, ତୁମ୍ଭେ ଶୀତଳ କି ଉଷ୍ମ ହୋଇଥିଲେ ଭଲ ହୁଅନ୍ତା, ଏଣୁ ତୁମ୍ଭେ ଶୀତଳ କି ଉଷ୍ମ ନ ହୋଇ ଈଶତୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ଉଦ୍ଗାର କରିବାକୁ ଯାଉଅଛୁ। ତୁମ୍ଭେ କହୁଅଛ, ମୁଁ ଧନୀ, ମୋର ବହୁତ ସମ୍ପତ୍ତି ଅଛି, ମୋର କୌଣସି ଅଭାବ ନାହିଁ। ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଏହା ଜାଣ ନାହିଁ। ଏଣୁ ଆମ୍ଭେ ତୁମ୍ଭକୁ ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ କିଣିନିଅ। ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବାକୁ ଶୁକ୍ଳବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ନିମନ୍ତେ ଅଞ୍ଜନ ଆମ୍ଭ ନିକଟରୁ କିଣ। ଆମ୍ଭେ ଯେତେ ଲୋକଙ୍କୁ ଭଲ ପାଉ ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ। ଅତଏବ ଉଦ୍ଯୋଗୀ ହୋଇ ମନ ପରିବର୍ତ୍ତନ କର। ଆପଣମାନେ ତ ଜାଣନ୍ତି, ଅଧ୍ୟାୟଟିର କୌଣସି ଏକ ସ୍ଥାନରେ ଯେତେବେଳେ କି ମୁଁ ପାଠ କରୁଥିଲି, ମୁଁ କିଛି କ୍ଷଣ ନିମନ୍ତେ ଆପଣମାନେ ଯଦି ମୋତେ କ୍ଷମା କରିଦେବେ, ମୁଁ କୌଣସି ଏକ ସ୍ଥାନରେ ମୁଁ ସେପରି ଏକ ବାକ୍ୟକୁ ପାଇଥିଲି ଯାହା ମୋତେ ଖୁବ୍ ଭଲ ଲାଗିଥିଲା। ତାହା ଯେ କେଉଁ ସ୍ଥାନରେ ଲିଖିତ ଅଟେ ଏ ବିଷୟକୁ ମୁଁ ଜାଣେ ନାହିଁ। ହଁ, ତାହା ଏହି ସ୍ଥାନରେ ଲିଖିତ ଅଟେ, ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଏହା ଜାଣ ନାହିଁ। ଓ ବିସ୍ମୟଜନକ ବିଷୟ, ତାହା ତ ଏଠାସ୍ଥିତ ମଣ୍ଡଳୀର ଠିକ ସେପରି ଧରଣ ଏକ ଚିତ୍ରଣ ବର୍ତ୍ତମାନ ସମୟର ନିମନ୍ତେ ଅଟେ। ପୁଣି ଏହା ହିଁ ଅଟେ ତାହା ଯେ ମାଣ୍ଡଳିକ ଯୁଗର ଚିତ୍ରଣଟି ଏହି ସ୍ଥାନରେ ପରିଚିତ ଅଟେ, ଏପରି ମୁଁ ବିଚାର କରିଥାଏ। ଅବଶ୍ୟ ମାଣ୍ଡଳିକ ଯୁଗ ଉପରେ ପ୍ରେରଣା ଲାଭ କରି ମୁଁ ଯାହା ପ୍ରଚାର କରିଅଛି ତାହା ଏତେବେଳେ ପୁସ୍ତକ ରୂପେ ପ୍ରକାଶିତ ହେବାକୁ ଯାଉଅଛି। ମାତ୍ର ତାହା ଲାଓଡିକିଆ ମଣ୍ଡଳୀର ଯୁଗ ହୋଇଥିବା କାରଣରୁ ଯାହା ମଧ୍ୟରେ ଆମମାନେ ଏତେବେଳେ ଅବସ୍ଥାନ କରିଅଛୁ, ଆସନ୍ତୁ ଏହାର ଅବସ୍ଥାକୁ ଆମମାନେ ଧ୍ୟାନ ସହିତ ଲକ୍ଷ୍ୟ କରୁ। ମୁଁ କୌଣସି ବିଷୟବସ୍ତୁକୁ କିମ୍ବା ଅନ୍ୟ କୌଣସି ବିଷୟକୁ ଉଦ୍ଧୃତ କରିବାକୁ ଚାହେଁ ନାହିଁ, ଯେହେତୁ ଆମମାନେ ସେପରି ନୁହଁ, କେବଳ ସାଧାରଣ ରୂପେ କହୁଅଛି। ଆଉ ଯାହା ପ୍ରଚାର କରି କହିବା ନିମନ୍ତେ ଈଶ୍ୱର ଇଚ୍ଛା କରିବେ, କେବଳ ତାହାକୁ ପ୍ରଚାର କରିବା ନିମନ୍ତେ ଆମମାନେ ଆଶା କରି ରହିଥାଉ। ତଥାପି ଯାହା ଆମମାନଙ୍କୁ ସାହାଯ୍ୟ କରିବ ତାହାକୁ ବୁଝିବା ନିମନ୍ତେ ଆସନ୍ତୁ ଚେଷ୍ଟା କରିବା। ଲାଓଡିକିଆ ମଣ୍ଡଳୀର ଯୁଗ ଉପରେ ପୁଣି ଏତେବେଳେ ତାର ଅବସ୍ଥାକୁ ଲକ୍ଷ୍ୟ କରିବା ନିମନ୍ତେ ଆସନ୍ତୁ ଆମମାନେ ଏହା ଉପରେ କିଛିଟା ବିଚାର ବିମର୍ଶ କରିବା। ଯେତେ ଉତ୍ତମ ରୂପେ ମୋତେ ଜଣା ଅଛି, ତଦନୁସାରେ କୌଣସି ପ୍ରକାରର ଉପସଂହାର ଯେ ମୋତେ ଠୋକର ପ୍ରଦାନ କରିବ ନାହିଁ ଏହାକୁ ମୁଁ ଜାଣେ। ଏହି ଯୁଗରେ ତାଙ୍କ ମଣ୍ଡଳୀର ସମ୍ପୂର୍ଣ୍ଣ ରୂପେ ପ୍ରକୃତିକରଣର ସମୟରେ, ପ୍ରସ୍ତୁତିକରଣ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନଟିଏ ସଂଗଠିତ ହେଉଅଛି ତାହା ଆମମାନେ ଜାଣୁ। ପୁଣି ତାହା ଯେ ଅନେକ ଗୁଡ଼ିଏ ଭାବବାଣୀ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଭାବବାଣୀ ଅଟେ, ଏପରି ମୁଁ ବିଚାର କରିଥାଏ। ଗତକାଲି ମୋଟର ଯାନରେ ଆସୁଥିବା ସମୟରେ ଆମମାନେ ସମ୍ପୂର୍ଣ୍ଣ ଦୁଇ ଦିନ ଧରି ଗାଡ଼ି ଚଲାଉଥିଲୁ, ଟ୍ୟୁସନରୁ ଏଠାକୁ ଯାତ୍ରା କରୁଥିଲୁ। ବିଲି ଓ ମୁଁ ପୁରା 2000 ମାଇଲ ପଥର ଯାତ୍ରାକୁ ଅତିକ୍ରମ କରିଥିଲୁ। ଆଉ ସେହି ହେତୁରୁ ଆମମାନେ ବର୍ତ୍ତମାନ ତାହା ତ ଗତି ନିୟନ୍ତ୍ରିତ ନିୟମକୁ ଉଲ୍ଲଂଘନ କରିବାର ବିଷୟଟି ନଥିଲା, ଆମମାନେ ସୀମିତ ଗତିରେ ଥାଇ ଯାତ୍ରା କରୁଥିଲୁ। ମୁଁ ସେଠାରେ ବସି ପଡ଼ିଥିଲି ଯଦି ସେ ଯାନଟିକୁ ଚଳାଉଥିଲେ, ଆଉ ମୁଁ ପଛ ପାଖରେ ମୋର ଆସନଟିକୁ ବନ୍ଧୁକର ଦସ୍ତପରି ମାର୍ତୁଲ ଦ୍ୱାରା ପିଟି କିଛିଟା ଉପରକୁ ଉଠାଇ ଦେଇଥିଲି। ମୁଁ ତାହାକୁ ସେ ଆଡ଼କୁ ଯାଉଥିବା ଦେଖୁଥିଲି। ପୁଣି ମୁଁ କହିଥିଲି, ହେ ବାଳକ, କ୍ଷଣଭର ପାଇଁ ଅପେକ୍ଷା କର। ଆଉ ଆମମାନଙ୍କୁ ଏପରି କୁହାଯାଇଅଛି ଯେ ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ। ଗତକାଲି ରାତ୍ରି କାଳରେ ଆମେ ଏଠାରେ ପହଞ୍ଚିଥିଲୁ। ଜଣେ ଛୋଟ ବାଳିକା ରାସ୍ତା ଧାରରେ ଶୋଇଥିଲା, ପ୍ରାୟ 3 ବର୍ଷ ବୟସ୍କ ବାଳିକାଟି ଥିଲା। ମା ଏକ ଜଳାଶୟରେ ମୃତ୍ୟୁବରଣ କରିସାରିଥିଲେ। ସେହି ଜଣେ ମଦ୍ୟପ ବାଳକ ROTC ଆସିବା ପଥରେ ଏକ ଯୁବକ ବ୍ୟକ୍ତି, 18 ବର୍ଷ ଯୁବକ ବ୍ୟକ୍ତି ସେ ଥିଲେ। ଆଉ ଘଣ୍ଟାରେ ପ୍ରାୟ 120 ମାଇଲ ଗତିରେ ଗାଡ଼ି ତଳେ ଆସୁଥିବା ସମୟରେ ଆପଣା ବାମ ପାର୍ଶ୍ୱରେ ଗାଡ଼ି ଚଳାଉଥିବା ଯୋଗୁଁ ତାଙ୍କୁ ମାରି ପକାଇଥିଲେ। ପୁଣି ସେ ମଧ୍ୟ ମରିଯାଇଥିଲେ, ଏପରି ମୁଁ ଅନୁମାନ କରୁଥିଲି। ତେଣୁ ଏହା ଯେ କିପରି ଧରଣର ଏକ ବିଷୟ ଅଟେ ତାହା ଆପଣମାନେ ହୃଦୟଙ୍ଗମ କରିପାରନ୍ତି। ଯାହା କାଇସରଙ୍କର ତାହା କାଇସରଙ୍କୁ ଦିଅ। ନିରୀହ ବ୍ୟକ୍ତିଗଣ ହତ ହେଉଅଛନ୍ତି। ଗୋଟିଏ ସାନ ବାଳିକା, 3 ବର୍ଷ ବୟସର ବାଳିକାଟି ଆପଣଙ୍କ ଜୀବନକୁ ହରାଇ ପକାଇଥିଲା, କୌଣସି ଏକ ମଦ୍ୟପ ସିପାହୀର ଯୋଗୁଁ ଯେପରି ହୋଇଥିଲା। ଦେଖନ୍ତୁ, ରାସ୍ତାର ଏକ ଭୁଲ ଦିଗରେ ଘଣ୍ଟାରେ ପ୍ରାୟ 120 ମାଇଲ ଦ୍ରୁତ ଗତିରେ ମୋଟର ଯାନଟିକୁ ଚଳାଇ ସେପରି ଦୁର୍ଘଟଣାକୁ ଘଟାଇଥିଲା। ପାହାଡ଼ ଉପରକୁ ଚଢୁଥିବା ସମୟରେ ପୁଣି ସେହି ସ୍ଥାନରେ ଧକ୍କା ଲଗାଇ ଗଡ଼ି ଆସୁଥିବା ସମୟରେ ସେମାନଙ୍କୁ ସେଠାରେ ସମ୍ବେଦ ରୂପେ ମାରି ପକାଇଥିଲା। ମୁଁ ତ ସେ ମଧ୍ୟ ମୃତ୍ୟୁବରଣ କରିଥିଲେ। ତେବେ ତ ଆପଣମାନେ ଲକ୍ଷ୍ୟ କରିପାରନ୍ତି, ଏପରିକି ନିରୀହ ଜଣଙ୍କ ଦଳଟିଏ ସୁଦ୍ଧା ମୃତ୍ୟୁବରଣ କରିଥିଲେ, ଯାହାକି ସେପରି ହେବାର ନଥିଲା। ପୁଣି ଦୁର୍ଘଟଣା ଜନିତ ନରହତ୍ୟା କରିଥିବା ଯୋଗୁଁ ସେହି ବାଳକଟି ଦୋଷୀ ଅଟେ, ବୁଝନ୍ତି ତ। ମଦ୍ୟପାନ କରିଥିବା ଯୋଗୁଁ କୌଣସି ଜଣେ ବ୍ୟକ୍ତିଙ୍କୁ ଯଦି ଧରାଯାଏ ଗାଡ଼ି ଚାଳନା କରୁଥିବା ଅବସ୍ଥାରେ ରାଜପଥ ଉପରେ ଯଦି ସେପରି ଧରାଯାଏ, ତେବେ ସେ ଯୋଗ୍ୟତା ଲାଭ କରିନଥିବା ଚାଳକ ହୋଇଥିବା ଯୋଗୁଁ ପୁଣି ପୂର୍ବ ସଂକଳ୍ପିତ ନରହତ୍ୟା କରିଥିବା ଅଭିପ୍ରାୟରେ ଦଣ୍ଡିତ ହୋଇଥିବା ଯୋଗୁଁ ତାଙ୍କୁ 10 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାଟା ମୋ ମତରେ ଉଚିତ ହେବ। ସେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ଯେହେତୁ ସେ ତାହା କରିଥିବା ଯୋଗୁଁ ସେ ଯେ କେହି ହୋଇଥାନ୍ତୁ ନା କାହିଁକି, ସେ ଅବଶ୍ୟ ଦୋଷୀ ଅଟନ୍ତି। ଆମମାନେ ରାଜନୀତିଜ୍ଞମାନଙ୍କଠାରୁ କୌଣସି ପ୍ରକାର ଉତ୍ତମ ଆଚରଣକୁ କଦାପି ଆଶା କରିବୁ ନାହିଁ, ଏହା ତ ଅପବିତ୍ର ହୋଇସାରିଅଛି। ରାଜାଟିଏ ପ୍ରଦାନ କରିବାର ଈଶ୍ୱରଙ୍କ ବିଚାରଧାରାଟି, ଏକ ଧର୍ମପାଳ ରାଜାଟିଏ ଲାଭ କରିବାର ବିଚାରଟି, ତାହା ତ ଉପଯୁକ୍ତ ଧରଣର ଏକ ନିର୍ଣ୍ଣୟ ଅଟେ। କିନ୍ତୁ ରାଜନୀତିର ପଦ୍ଧତି ତ ଅତି ସାଧାରଣ ରୂପେ ବିସ୍ତାର ଲାଭ କରିସାରିଅଛି। ପୁଣି ଯେକୌଣସି ଅସାଧୁତାର ଆଚରଣ ଗୁଡ଼ିକ ଆପଣମାନେ ତହିଁରୁ ଲାଭ କରିପାରନ୍ତି, ଯଥା ଠକିବା, ମିଛ କଥା କହିବା, ଚୋରି କରିବା, ପୁଣି ସେପରି ଅନ୍ୟାନ୍ୟ ଅଧମତାର ଆଚରଣ ଗୁଡ଼ିକ ତହିଁରୁ ପାଇପାରନ୍ତି। ବିଗତ କିଛି ରବିବାର ପୂର୍ବେ ଯେପରିକି ମୁଁ କହିଥିଲି, ଆପଣମାନେ ଯେ କେଉଁ ସ୍ଥାନରେ ଉପସ୍ଥିତ ହୋଇସାରିଅଛନ୍ତି ତାକୁ ଧ୍ୟାନର ସହିତ ଲକ୍ଷ୍ୟ କରନ୍ତୁ। ଅନ୍ୟ କିଛି ନ ହୋଇ କେବଳ ସବୁ କ୍ଷେତ୍ରରେ କୁଟୀର ମନା ଲୋକମାନଙ୍କର ଏକ ଦଳ ଦେଖିବାକୁ ମିଳୁଅଛି। ମାତ୍ର ଜଣେ ଧର୍ମପାଳ ଧାର୍ମିକ ରାଜା ସେ ଆପଣାର ନିଜସ୍ୱ ନିୟମାବଳୀକୁ ପ୍ରସ୍ତୁତ କରିଥାନ୍ତି। ପୁଣି ଆପଣ କୌଣସି ଜଣେ ବ୍ୟକ୍ତିଙ୍କୁ ଯଦି ବଧ କରିଥାନ୍ତି, ପୁଣି ଆପଣଙ୍କୁ ଉତ୍ତମ ରାଜନୀତିଜ୍ଞଙ୍କ ସହିତ ପରିଚିତ ରହିଥାଏ, ତେବେ ତାହା ହିଁ ଶ୍ରେୟସ୍କ ବିଷୟ ଅଟେ। ଆପଣ ସେହି ଦୋଷରୁ ମୁକ୍ତ ହୋଇଯାଇପାରନ୍ତି, ବୁଝନ୍ତି ତ। ପୁଣି ସେପରି ଭାବରେ ଏହା ହିଁ ଅଟେ, ଏହା ତ ତାହା ହିଁ ଅଟେ। ଗଣତାନ୍ତ୍ରିକ ନୀତି ତାହା ତ ନ୍ୟାୟୋଚିତ ବିଷୟ ଅଟେ, ମାତ୍ର ଏହା ତ ସାହାଯ୍ୟ ପ୍ରଦାନ କରିବାର କୌଣସି ତାତ୍ପର୍ଯ୍ୟ ରଖିନାହିଁ। ଠିକ ସାମ୍ୟବାଦ ନୀତି ପରି ଅଟେ, ସବୁକିଛି ବିଷୟ ସର୍ବସାଧାରଣଙ୍କ ନିମନ୍ତେ ଅଟେ। ଏହା ଶୁଣିବା ପାଇଁ ଶ୍ରୁତିମଧୁର ଅଟେ ଅବଶ୍ୟ, ତଥାପି ଏହା ତ କୌଣସି ପ୍ରକାରର ଉପକାର କରିପାରେ ନାହିଁ, ନୁହେଁ ସେପରି କଦାପି କରିପାରେ ନାହିଁ। ରାଜାଟିଏ ଲାଭ କରିବାର ପନ୍ଥା ଯାହାକି ଈଶ୍ୱରଙ୍କର ନିରୂପିତ ଯୋଜନା ଅଟେ, ତାହା ତ ଦାଉଦଙ୍କର ରାଜା ଥିବା ପରି ଏକ ଯୋଗ୍ୟ ନିର୍ବାଚନ ଅଟେ, ଆଉ ସେପରି ମନୋନୟନ ପନ୍ଥାଟି ଉପଯୁକ୍ତ ଅଟେ। ପୁଣି ଏକମାତ୍ର ବିଚାରବୁଦ୍ଧ ନିର୍ଣ୍ଣୟଟି କେନ୍ଦ୍ରୀଭୂତ ଥିବାର ଉଦ୍ଦେଶ୍ୟ ଆପଣଙ୍କୁ ମିଳିଥାଏ, ଯେପରିକି ଏକ ଦଳ ପିତକମାନଙ୍କ ଜଣେ ମାତ୍ର ନେତାର ସଦୃଶ ଅଟେ, କିମ୍ବା ସେପରି ଧରଣର ଅନ୍ୟ କୌଣସି ବ୍ୟବସ୍ଥା ଅଟେ। ଆପଣମାନେ ତହିଁରୁ 2ଟି କିମ୍ବା 3ଟି ବ୍ୟବସ୍ଥାକୁ ଗ୍ରହଣ କରିପାରନ୍ତି ନାହିଁ, ମାତ୍ର ଆପଣମାନେ ସବୁକିଛି ବିଷୟକୁ ଶୃଙ୍ଖଳିତ ରୂପେ ମିଶାଇ ଗୋଳାଇ ପକାଇଥାନ୍ତି। ଆପଣମାନେ ଯେକୌଣସି ବିଶୃଙ୍ଖଳିତ ବିଚାରଗୁଡ଼ିକର ସହିତ ପରିଚିତ ହୋଇଥାନ୍ତି। ସୁତରାଂ ବର୍ତ୍ତମାନ ସମୟର ଅବସ୍ଥାକୁ ଆମମାନେ ବୁଝିଥାଉ, ଏହା ତ ପ୍ରଭୁଙ୍କର ଆଗମନ ପାଇଁ ପ୍ରସ୍ତୁତିକରଣର ସର୍ତ୍ତାବଳୀଗୁଡ଼ିକର ସହିତ ଅବସ୍ଥିତ ଅଟେ। ତଥାପି ଭାଇ ନେଭିଲ ଓ ମୁଁ ଯେତେବେଳେ ଯତ୍ନ କରିଥାଉ, ପୁଣି ଅନ୍ୟାନ୍ୟ କେତେକ ଭାତୃଗଣ ମଧ୍ୟ ଆମମାନଙ୍କ ସହିତ ମିଳିତ ହୋଇ ଯେପରି ଯତ୍ନ କରିଥାନ୍ତି, ତାହାର ଉଦ୍ଦେଶ୍ୟ ହିଁ ଯେ ପୋଲକୁ ସୁରକ୍ଷା ପ୍ରଦାନ କରି ସେମାନଙ୍କୁ ପ୍ରତିପାଳନ କରିବାର ଉଦ୍ଦେଶ୍ୟ ଅଟେ। ସେତେବେଳେ ମୋର ମସ୍ତିଷ୍କରେ କିଛି ବିଶେଷ ଧରଣର ବିଚାର ସୃଷ୍ଟି ହୋଇଅଛି, ଯାହାକି ସୃଷ୍ଟି ହୋଇଥାଏ, ଯାହା ବିଷୟରେ ଆମମାନେ କଥାବାର୍ତ୍ତା ମଧ୍ୟ କରିପାରୁ, ତାହା ହିଁ ଅଟେ। ଜନୈକା ସୁଚରିତ୍ର ମହିଳାଙ୍କ ନିକଟରୁ ମୁଁ ବିଗତ ଦିନ ପତ୍ରଟିଏ ଲାଭ କରିଥିଲି। ମୁଁ ତ ତାହାକୁ ବ୍ୟକ୍ତିଗତ ରୂପେ ପାଇନଥିଲି, ମାତ୍ର ତାହା କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କ ମାର୍ଫତରେ ମୋର ହସ୍ତଗତ ହୋଇଥିଲା, ଆଉ ସେ ତ ମୋତେ ବିଚଳିତ କରି ପକାଇଥିଲେ କିମ୍ବା ସମ୍ପୂର୍ଣ୍ଣ ରୂପେ ବିଦୂର୍ଣ୍ଣ କରିବା ଭଳି ଯତ୍ନ କରିଥିଲେ। ଏପରି ଲେଖି ପ୍ରକାଶ କରିଥିଲେ ଯେ ଆପଣ କଦାପି ସେପରି କରିଥିଲେ କି, ଭାଇ ବ୍ରାହ୍ମଣଙ୍କୁ ସ୍ଥଗିତ କରିବା ନିମନ୍ତେ ଆପଣମାନଙ୍କ ପରି ଖ୍ରୀଷ୍ଟୀୟ ବ୍ୟବସାୟୀଗଣ ଗୋଷ୍ଠୀ କିଛି ଉପାୟ ଅବଲମ୍ବନ କରିପାରିଥାନ୍ତି କି? ଏପରି କହିଥିଲେ ଯେ ଏହା ଏନିମନ୍ତେ ଯେହେତୁ ସେ ଲାଓଦିକୀୟ ମଣ୍ଡଳୀର ଯୁଗ ନାମକ ଏକ ପୁସ୍ତକକୁ ମୁଦ୍ରଣ କରାଇ ପ୍ରକାଶିତ କରିଅଛନ୍ତି, ପୁଣି କେତେକ ଅଧିକ ପୁସ୍ତକ ଗୁଡାକୁ ସୁଦ୍ଧା ପ୍ରକାଶ କରିବାକୁ ଯାଉଅଛନ୍ତି। ପୁଣି ସେ ଏପରି ଲେଖିଥିଲେ ଯେ ସେ ତ ପେଣ୍ଟିକଷ୍ଟାଲ ଧର୍ମ ସିଦ୍ଧାନ୍ତଙ୍କୁ ଅତି ସହଜ ରୂପେ ଛିନ୍ନ ଛତ୍ର କରି ଅସ୍ତବ୍ୟସ୍ତ କରି ପକାଉଛନ୍ତି। କହିଥିଲେ ବର୍ତ୍ତମାନ ସେ ଏପରି ମଧ୍ୟ ପ୍ରଚାର କରୁଛନ୍ତି ଯେ ପରଭାଷାରେ କଥାବାର୍ତ୍ତା କରିବା ବରଦାନଟି ତାହା ତ ପ୍ରାଥମିକ ପ୍ରମାଣ କଦାପି ନୁହେଁ। ପୁଣି କହିଥିଲେ ସେ ତ ପୁଣି ମହିଳା ପ୍ରଚାରିକାମାନଙ୍କ ବିରୋଧୀ ଅଟନ୍ତି, ଆଉ ଏହି ପ୍ରେରିକା ଜଣକ ମହିଳା ପ୍ରଚାରିକା ଥିଲେ। ପୁଣି ତାଙ୍କର ପୁତ୍ରଗଣ, ମୋର ଘନିଷ୍ଠ ବନ୍ଧୁଗଣ, ଯେମାନଙ୍କୁ କି ଏହି ଜଗତରେ ମୁଁ ଲାଭ କରିଥିଲି ସେମାନଙ୍କ ମଧ୍ୟରୁ ଅନ୍ୟତମ ବନ୍ଧୁଗଣ ଥିଲେ। ଦେଖନ୍ତୁ, ମୁଁ ଲାଭ କରିଥିବା ଘନିଷ୍ଠ ବନ୍ଧୁଗଣଙ୍କ ମଧ୍ୟରୁ ସେମାନେ ଅନ୍ୟତମ ଥିଲେ। ତତ୍ପରେ ସେ ଏପରି ମଧ୍ୟ କହିଥିଲେ ବର୍ତ୍ତମାନ ପୁଣି ଏହି ବ୍ୟକ୍ତି ଜଣକ ପୁଣି ତାଙ୍କର ସହଧର୍ମିଣୀ, ମୁଁ ସେମାନଙ୍କ ସହିତ ପ୍ରାତଃ ଭୋଜନ କରୁଥିଲି। ସେମାନେ ପଚାରିଥିଲେ, ଭାଇ ବ୍ରହ୍ମା, ଏହାକୁ ଧ୍ୟାନ ଦିଅନ୍ତୁ, ଆପଣ ଏ ବିଷୟକୁ ଚିନ୍ତା କରିବେ କି? ପୁଣି ଖଣ୍ଡିଏ ଚିଠି କାଢ଼ିଥିଲେ। ଆଉ ମୁଁ କହିଥିଲି, ଆଚ୍ଛା ତେବେ ସେ ଭଉଣୀ ତ ସେ ଆଦୌ କିଛି ବୁଝନ୍ତି ନାହିଁ। ତାଙ୍କର ସନ୍ତାନଙ୍କ ମତେ ଏପରି କହିଥିଲେ ଯେ ସେମାନଙ୍କ ମା ଜଣେ ମହିଳା ପ୍ରଚାରିକା ଅଟନ୍ତି, ପୁଣି ଏପରି ଅଟେ ଯେ ସେ କଦାପି ସୁସମାଚାର ଅନୁରୂପ ଜୀବନ ନିର୍ବାହ କରିବାକୁ ଚାହାନ୍ତି ନାହିଁ। ପୁଣି ସେ ଏହି ଚିଠିରେ ଏପରି ମଧ୍ୟ ଲେଖିଥିଲେ ଯେ ବର୍ତ୍ତମାନ ସେପରି କହିଥିଲେ ମହିଳାମାନଙ୍କୁ ପୁରୁଷମାନଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବାର ଆଦୌ ଉଚିତ ନୁହେଁ। କହିଥିଲେ ପାଉଲଙ୍କ ସହାୟିକା ହୋଏବିଙ୍କ ବିଷୟରେ ଯାହାଙ୍କ କଥା ବାଇବେଲ ମିଳିଥାଏ ତାଙ୍କ ବିଷୟ କିପରି? ନିଶ୍ଚିତ ରୂପେ ସେ ଜଣେ ବ୍ୟବସାୟୀ ଥିଲେ, ଉତ୍ପାଦିତ ପଦାର୍ଥ ଗୁଡ଼ିକର ବିକ୍ରୟକାରିଣୀ ଥିଲେ। ଆଉ ପାଉଲ ତ ଲୋକମାନଙ୍କୁ ଏପରି ପ୍ରଶ୍ନ କରିଥିଲେ, ପାଉଲ ଏପରି କହିଥିଲେ ବୋଲି ଆପଣମାନେ କିଏ ବିଚାର କରନ୍ତିନି? ମଣ୍ଡଳୀ ମଧ୍ୟରେ ଜଣେ ନାରୀଙ୍କୁ ନୀରବ ରହିବା ଆବଶ୍ୟକ ଅଟେ, ସେମାନଙ୍କୁ କିଛି କହିବା ନିମନ୍ତେ ଅନୁମତି ଦତ୍ତ ହୋଇନାହିଁ। ପୁଣି ଅପରପକ୍ଷରେ ବିଚାର କରି ଦେଖନ୍ତୁ, ହୋଇପାରେ ସୁସମାଚାର ପ୍ରଚାର କରିବା କ୍ଷେତ୍ରରେ ହୋଇ ବି ଜନୈକା ସହାୟିକା ହୋଇଥାଇ ପାରନ୍ତି, ତଥାପି କିଛି କାଳ ପାଇଁ ସେ ପ୍ରଚାର କରିବାକୁ ଯାଇଥିଲେ କି? ଯଦି ସେପରି ହୋଇଥିଲା ତେବେ ସେ ତ ଆପଣଙ୍କ କଥିତ ବାକ୍ୟକୁ ରଫାଦଫା କରୁଅଛନ୍ତି, ବୁଝନ୍ତି ତ? ପୁଣି ସେ ଏପରି ମଧ୍ୟ କହିଥିଲେ, ତେବେ ତ ଏଗୁଡ଼ିକର ଉର୍ଦ୍ଧ୍ୱରେ ଥାଇ ମୁଁ ବିଶ୍ୱାସ କରେ କି ସେ ତ ଏଷ୍ଟର ହିଁ ଥିଲେ, ଯିଏକି ବାଇବଲରେ ଜଣେ ବିଚାରକର୍ତ୍ତାଗଣଙ୍କ ମଧ୍ୟରୁ ଜଣିକା ବିଚାରପତ୍ରିଣୀ ଥିଲେ। କହିଥିଲେ ବାଇବଲ ମଧ୍ୟରେ ଜଣେକା ନାରୀ ହୋଇ ସୁଦ୍ଧା ସେ ଜଣେ ବିଚାରପତି ଥିଲେ, ତାହା ପୁରୁଷମାନଙ୍କ ଉପରେ ଅଧିକାର ରଖିବାର କାର୍ଯ୍ୟ ଯଦି ନଥିଲା। ପୁଣି ଏହି ବ୍ୟବସାୟ ବ୍ୟକ୍ତି ଜଣକ ଯିଏକି କିଛି ଦିନ ପୂର୍ବେ ଏହି ଆରାଧନାଳୟରେ ଆରୋଗ୍ୟତା ଲାଭ କରିଥିଲେ, ସେ ଏପରି କହିଥିଲେ, ତାଙ୍କର ସହଧର୍ମିଣୀ ଏପରି କହିଥିଲେ ଯେ ଭାଇ ବ୍ରହ୍ମା ତାହା ତ ମୋତେ ଆଦୌ ବିଚଳିତ କରିନଥାଏ। କହିଥିଲି, ଆଚ୍ଛା ତେବେ ଏଠାରେ ଜନୈକା ନାରୀ ନ୍ୟାୟାଧୀଶ ପରିଚିତ ଅଟନ୍ତି? କହିଥିଲେ ଏଠାରେ ତ ପୁଣି ଜନୈକା ନାରୀ ଯିଏକି ନ୍ୟାୟାଧୀଶ ଅଟନ୍ତି। ମୁଁ ଏପରି ଯୁକ୍ତି କରି କହିଥିଲି ଯେ ତାହା ତ ରାଜନୀତିର କ୍ଷେତ୍ର ଅଟେ, ମାତ୍ର ମଣ୍ଡଳୀ ନୁହେଁ, ତାହା ସହିତ ମଣ୍ଡଳୀର ଆଦୌ କୌଣସି ସମ୍ପର୍କ ରହିନାହିଁ। ପାଉଲ ଏପରି କହିଥିଲେ, ସେମାନଙ୍କୁ ଆଜ୍ଞାଧୀନ ହୋଇ ରହିବାକୁ ଶିକ୍ଷା ଦିଅ, ଯେପରିକି ବ୍ୟବସ୍ଥା ମଧ୍ୟ ତଦ୍ରୂପ ନିର୍ଦ୍ଦେଶ ଦେଇଥାଏ। ପୁଣି ଜଣେ ନାରୀଙ୍କୁ ଯାଜକଙ୍କ କାର୍ଯ୍ୟକୁ ତୁଲାଇବା ନିମନ୍ତେ ବ୍ୟବସ୍ଥା କଦାପି ସେପରି ଅଧିକାର ଦେଇନାହିଁ, ତାଙ୍କୁ ସେହି ସ୍ଥାନରେ ଅବସ୍ଥିତ କରାଇ ନପାରେ। କୌଣସି ଜଣେ ନାରୀଙ୍କୁ ମହାଯାଜକଙ୍କ ପଦବୀରେ ଅଳଙ୍କୃତ ଥିବାର ଆପଣ କଦାପି ଦେଖିନାହାନ୍ତି, ବାଇବଲ ଯେକୌଣସି ଅଧ୍ୟାୟରେ ତାହା ଦେଖିନାହାନ୍ତି। ବାଇବଲରେ କୌଣସି ନାରୀଙ୍କୁ ପ୍ରଚାରିକା ରୂପେ କାର୍ଯ୍ୟ ତୁଲାଉଥିବାର ବିଷୟକୁ ଆପଣମାନେ ଆଦୌ ଦେଖିପାରିବେ ନାହିଁ, ନିଶ୍ଚିତ ରୂପେ ନୁହେଁ। ସେମାନଙ୍କ ମଧ୍ୟରୁ କେତେକ ଭବିଷ୍ୟତ ବକ୍ତି ଥିଲେ, ପୁଣି ସେପରି ଧରଣ ନାରୀଗଣ ଥିଲେ, ମରିୟମ ତଥା ଅନ୍ୟାନ୍ୟ ମଧ୍ୟ ସେପରି ଧରଣ ଥିଲେ। ଆଉ ଏଷ୍ଟର ତ ସେମାନଙ୍କ ମଧ୍ୟରୁ ଜଣେକା ନାରୀ ଇସ୍ରାଏଲର ନ୍ୟାୟାଧୀଶ ଥିଲେ। କେତେକ କ୍ଷେତ୍ରରେ ସେମାନେ ଏମାନଙ୍କ ଉପରେ ରାଣୀଗଣ ରୂପେ ପରିଚିତ ଥିଲେ, ରାଜା ପୁଣି ରାଣୀ ଯେପରି ବ୍ୟକ୍ତିଗଣ ହୋଇ ପରିଚିତ ଥିଲେ। ରାଜାଙ୍କର କୌଣସି ଯଦି ସାଙ୍ଘାତିକ ଧରଣ ବ୍ୟାଧି ହୋଇଯାଏ ସେ କ୍ଷେତ୍ରରେ ରାଣୀଗଣ ସେମାନଙ୍କ ସ୍ଥାନକୁ ସେତେବେଳେ ପର୍ଯ୍ୟନ୍ତ ଗ୍ରହଣ କରି ରହୁଥିଲେ ଯେତେବେଳେ ପର୍ଯ୍ୟନ୍ତ ସେମାନେ ଅନ୍ୟ ଏକ ରାଜାଙ୍କୁ ନିର୍ବାଚନ କରୁନଥିଲେ। ପୁଣି ସେହିପରି ଧରଣର ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ରହିଥିଲା। ଟ୍ୟୁସନରେ ଆରିଜୋନା ରାଜ୍ୟର ଟ୍ୟୁସନରେ ସେହି ସହରରେ ଜନୈକା ନାରୀ ନ୍ୟାୟାଧୀଶଙ୍କୁ ଆମମାନେ ଏତେବେଳେ ଲାଭ କରିଅଛୁ। ପୁଣି ତାହା ସେହି କାରଣଟି ଅଟେ ଯେଉଁ ଉଦ୍ଦେଶ୍ୟ ବଶତଃ ଆଜି ସେହି ସହରଟି ପାପାଧମ ଅଟେ, ଆଉ ଆମମାନେ ତ ଲାଭ କରିଥିଲୁ। ରାଜନୀତିରେ ଜଣେ ମହିଳାଙ୍କର କୌଣସି ସ୍ଥାନ ଆଦୌ ରହିନାହିଁ। ତାଙ୍କର କୌଣସି କର୍ତ୍ତବ୍ୟ ମଧ୍ୟ ରହିନାହିଁ। ମଣ୍ଡଳୀ ଉପରେ କୌଣସି ଅଧିକାରକୁ ତୁଲାଇବା ନିମନ୍ତେ ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ। ଗୃହ ମଧ୍ୟରେ ପୁରୁଷଙ୍କର ସହଧର୍ମିଣୀ ହୋଇ ରହିବାଟା ହିଁ ତାଙ୍କର ଉପଯୁକ୍ତ ସ୍ଥାନ ଅଟେ। ତହିଁରୁ ବାହାରେ ଥାଇ ସେ ସମ୍ପୂର୍ଣ୍ଣ ରୂପେ ଅଯୋଗ୍ୟ ଅଟନ୍ତି। ପୁଣି ତାହା ଯେ ସତ୍ୟ କଥା ଅଟେ ଏହା ତ ଆମମାନେ ଜାଣୁ, ଆପଣମାନେ ଆଦୌ ପାଇପାରିବେ ନାହିଁ। ତାହା ଯେ ପୁରାତନ କାଳିଆ ବିଚାର ଅଟେ ଏହା ତ ମୁଁ ବୁଝିଥାଏ, ଏହା ସତ୍ତ୍ୱେ ମୁଁ ଏ ନିମନ୍ତେ ଉତ୍ତରଦାୟୀ ଅଟେ। ପୁଣି ମୁଁ ଏହା ଭଲ ଭାବରେ ଜାଣେ ଯେ ଏହି ଜଗତରୁ ମୋହର ପ୍ରସ୍ଥାନ କଲାପରେ ସେହି ଟେପ୍ ଗୁଡ଼ାକ ପୁଣି ପୁସ୍ତକ ଗୁଡ଼ିକ ପ୍ରଚାର କରି ଚାଲିଥିବେ। ପୁଣି ଭବିଷ୍ୟତ ଦିନମାନଙ୍କରେ ତୁମମାନଙ୍କ ପରି ଅଧିକାଂଶ ଯୁବକ ଯୁବତୀ ସନ୍ତାନଗଣ ସେଗୁଡ଼ିକୁ ହସ୍ତଗତ କରିବେ। ପୁଣି ଏହା ବାସ୍ତବ ପକ୍ଷେ ସତ୍ୟ କଥା ଅଟେ, ଯେହେତୁ ପ୍ରଭୁଙ୍କ ନାମରେ ମୁଁ ଏହା ସେପରି କହିଥାଏ। ପୁଣି ଜଣେ ନାରୀ କିପରି ଧରଣ ହୋଇପାରିଥାନ୍ତି ସେ ବିଷୟରେ ଆମମାନେ ବିଚଳିତ ହୋଇଥାଉ। ସେ ତ ଜଣେ ଉତ୍ତମ ଚରିତ୍ର ବିଶିଷ୍ଟା ନାରୀ ଜଣକ ଅଟନ୍ତି। ପୁଣି ତାଙ୍କର ବିଶ୍ୱସ୍ତ ପତି ପତିଙ୍କ ସହାୟତା ଦ୍ୱାରା ସେ ଏହି ଜଗତ ପୃଷ୍ଠକୁ ଜଣେ ସୁଚରିତ୍ରା ପୁରୁଷଙ୍କୁ ଭୂମିଷ୍ଠ କରାଇଥାନ୍ତି। ମୁଁ କଦାପି ଦେଖିଥିବା ସବୁଠାରୁ ଉତ୍ତମ ସ୍ୱଭାବ ବିଶିଷ୍ଟ ବାହକଗଣଙ୍କ ସହିତ ମୁଁ ଏକଦା ସାକ୍ଷାତ କରିଥିଲି। ମାତ୍ର ଆଜିକାଲି ସେମାନେ ପୁରୁଷଗଣ ଅଟନ୍ତି, ସେମାନଙ୍କୁ କଦାପି ସାକ୍ଷାତ କରିଥିଲି। ପୁଣି ଯଥାଶୀଘ୍ର ଯେତେ ଶୀଘ୍ର ସେମାନେ ଶୁଣିଥିଲେ, ସୁସମାଚାରଟିକୁ ଶୁଣିଥିଲେ, ସେମାନେ ଏହା ପ୍ରତି ଆକୃଷ୍ଟ ହୋଇଯାଇଥିଲେ, ଶତ ପ୍ରତିଶତ ସେପରି ହୋଇଯାଇଥିଲେ। ବର୍ତ୍ତମାନ ତାହା ତ ପୂର୍ବରୁ ନିରୂପିତ ହୋଇଥିବା ସଂକଳ୍ପରୁ ହିଁ ଜାତ ହୋଇଥାଏ। ସେହିପରି ଭାବରେ ପରିଚିତ ହେବାର ବିଷୟଟି କେବଳ ତାହା ହିଁ ଅଟେ, ଏକମାତ୍ର ପନ୍ଥାଟି ତାହା ହିଁ ଅଟେ। ପୁଣି ପ୍ରଶ୍ନଟି ଏହି ସ୍ଥାନରେ ଦ୍ରଷ୍ଟବ୍ୟ ଅଟେ, ମୁଁ ତାହାକୁ ହିଁ ଚିନ୍ତା କରୁଥିଲି। ଦେଖନ୍ତୁ ପ୍ରଭୁ ମୋତେ କେଉଁ ଉଦ୍ଦେଶ୍ୟ ନିମନ୍ତେ ଫେରାଇ ଆଣୁଥିଲେ। ପୁଣି ଏହାକୁ ଜାଣେ ନାହିଁ, ବୁଝେ ନାହିଁ, ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଏହା ଜାଣ ନାହିଁ। ସେହି ପ୍ରସଙ୍ଗଟିର ଉପରେ ମୁଁ ପ୍ରଚାର କରିବାକୁ ଯିବା ପୂର୍ବେ ମୁଁ ଯାହା କିଛି ପ୍ରଚାର କରି କହିଥିଲି ତାହାକୁ ସମ୍ଭବତଃ ସଂକ୍ଷେପରେ ଉପସ୍ଥାପନ କରିପାରେ। କିଛିଦିନ ତଳେ ଏଠାରେ ପ୍ରଚାର କରିଥିବା ଏକ ସୁସମାଚାର ମଧ୍ୟରେ ସେପରି କହିଥିଲି। ପୁଣି ତାହା ଯେ ଏହି ଜଗତର ଈଶ୍ୱର ନାମକ ସମାଚାର ଥିଲା ଏପରି ମୁଁ ବିଶ୍ୱାସ କରେ। ଲୋକମାନଙ୍କର ଦୃଷ୍ଟିଶକ୍ତିକୁ ଅନ୍ଧ କରି ପକାଇଅଛି, ଅର୍ଥାତ୍ ଧାର୍ମିକ ସଭାଗୁଡ଼ିକର ମଧ୍ୟରେ ସେମାନେ ଶୈତାନ ପୂଜା କରୁଅଛନ୍ତି। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ତାହାକୁ ବୁଝିଲେ କି? ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ତାହାକୁ ହୃଦୟଙ୍ଗମ କଲେ କି? ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ବ୍ୟକ୍ତି ତାହାକୁ ବୁଝିଥିଲେ କି? ପୁଣି ସେହି ସମାନ ସନ୍ଦେଶ ମଧ୍ୟରେ ମୁଁ ସେପରି ଏକ ଘଟଣାକୁ ସୂଚିତ କରିଥିଲି, ଅର୍ଥାତ୍ ସେହି ଜଣେ ନାରୀ ଅଶୋଭନୀୟ ବସ୍ତ୍ର ଗୁଡ଼ାକ ଯଦି ଅବ୍ୟବସ୍ଥାପିତ ରୂପେ ପରିଧାନ କରି ରହିଥାନ୍ତି, ତେବେ ସହରର ରାଜମାର୍ଗରେ ସେ ଜଣେ ବେଶ୍ୟାବୃତ୍ତି କରୁଥିବା ନାରୀ ପରି ଅଟନ୍ତି। ସେହି ହେତୁ ବିଚାରରେ ସେ ଅବଶ୍ୟ ବିଚାରିତ ହେବା ନ୍ୟାୟସଙ୍ଗତ ଅଟେ। ଏହା ତ ସମ୍ପୂର୍ଣ୍ଣ ରୂପେ ଅତି ଅପ୍ରୀତିକର ବିଷୟ ରୂପେ ହୃଦବୋଧ ହୋଇପାରିଥାଏ। ମୋତେ ଏକ ଛୋଟକାଟ ଉଦାହରଣକୁ ଏହି ଜାଗାରେ ଉପସ୍ଥାପନ କରିବା ପାଇଁ ସୁଯୋଗ ଦିଅନ୍ତୁ। ଏଠାରେ ସହର ମଧ୍ୟରେ ଜଣେ ଏକ ଓକିଲ ଅଛନ୍ତି, ସେ ଜଣେ ଯୁବକ ବ୍ୟକ୍ତି ଅଟନ୍ତି ତଥା ଜଣେ ଚରିତ୍ରବାନ ବ୍ୟକ୍ତି ମଧ୍ୟ ଅଟନ୍ତି। ଯେତେଦୂର ସମ୍ଭବ ହୋଇପାରେ ରାଜନୈତିକ କ୍ଷେତ୍ରରେ ବିଚାର କରାଗଲେ ସେ ଜଣେ ଅନ୍ୟମାନଙ୍କଠାରୁ ଖୁବ୍ ଉତ୍ତମ, ଆପଣଙ୍କର ବ୍ୟବସାୟୀ ଧନ୍ଦାରେ ସଚ୍ଚୋଟ ଏପରି ମୁଁ ଧାରଣା କରିପାରେ। ପୁଣି ସେ ଏପରି ଏକ ଝିଅର ସହିତ ଚଲାବୁଲା କରିଥାନ୍ତି ଯିଏକି ନାମଜାଦା ଅଟନ୍ତି, ଆଉ ସେମାନେ ଉଭୟେ ପ୍ରେମ ପାସରେ ବାନ୍ଧି ହୋଇଯାଇଥାନ୍ତି, ପୁଣି ବିବାହ କରିଥାନ୍ତି। ସେମାନେ ସକଳ ପ୍ରକାରର ମହୋତ୍ସବ ଗୁଡ଼ିକୁ ଯୋଗଦାନ କରିଥାନ୍ତି, ପୁଣି ବଡ଼ ବଡ଼ ନାଚ ତମସାର ରଙ୍ଗମଞ୍ଚରେ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି, ପୁଣି ସେମାନେ ସମସ୍ତେ ସମବେତ ହୋଇ ମଦ୍ୟପାନ ସୁଦ୍ଧା କରିଥାନ୍ତି। ପରିଶେଷରେ ସେ ତ ତାଙ୍କର ଉତ୍ତମ ଗୃହଟିଏ ରହିଅଛି, ସେ ଉତ୍ତମ ପଡ଼ୋଶୀମାନଙ୍କ ସହିତ ବସବାସ କରି ରହିଥାନ୍ତି, ସେ ତ ଲୋକମାନଙ୍କ ଗହଣରେ ସୁନାମ ଅର୍ଜନ କରିଥାନ୍ତି। ଏହା ସତ୍ତ୍ୱେ ସେ ତ ସେମାନଙ୍କ ମଧ୍ୟରୁ ଉଭୟେ ମଦ୍ୟପାନ କରିଥାନ୍ତି, ସେ ତ ଅଦୀର୍ଘ ବସନ ଗୁଡ଼ାକୁ ପିନ୍ଧିଥାନ୍ତି, ଆପଣଙ୍କ କେଶକୁ କାଟି ପକାଇଥାନ୍ତି, ପ୍ରସାଧାନ ଗୁଡ଼ାକୁ ଲଗାଇଥାନ୍ତି, ଗହଣାକାଣ୍ଠି ପିନ୍ଧିଥାନ୍ତି, ପୁଣି ଜଣେ ଦୂରାଚାରିଣୀ ପରି ସବୁକିଛି ବିଷୟରେ ବ୍ୟବହାର କରିଥାନ୍ତି। ସେ ତ ସୁନ୍ଦରୀ ନାରୀ ରୂପେ ଆପଣଙ୍କୁ ପ୍ରଦର୍ଶିତ କରୁଅଛନ୍ତି। ଆଚ୍ଛା, ସେ ତ ଆଦୌ ଆରାଧନାଳୟକୁ ଯାଇନଥାନ୍ତି, କଦାପି ଯାଇନଥାନ୍ତି, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଯାଇନଥାନ୍ତି। ତତ୍ପରେ ତାଙ୍କର ପରବର୍ତ୍ତୀ ଗୃହଟିର ମଧ୍ୟରେ ସେମାନଙ୍କ ପଡ଼ୋଶୀ ପରିବାରଟି ସେମାନଙ୍କ ଜନୈକ ମହିଳାଙ୍କ ପରିବାରକୁ ଆସିଥାନ୍ତି, ଯାହାର ସ୍ୱାମୀ ଓ ସ୍ତ୍ରୀ ଉଭୟେ ବ୍ୟାପ୍ଟିଷ୍ଟ ମଣ୍ଡଳୀରୁ କିମ୍ବା ମେଥଡିଷ୍ଟ ମଣ୍ଡଳୀରୁ ସଦସ୍ୟତା ଲାଭ କରି ଆସିଥାନ୍ତି। ପୁଣି ଏହି ମହିଳା ଜଣକ ଆସୁ ଆମେ ତାହାକୁ ମେଥଡିଷ୍ଟର ସଦସ୍ୟ ବୋଲି ଧରି ନେଉ, ଯେହେତୁ ବ୍ୟାପ୍ଟିଷ୍ଟଙ୍କଠାରୁ ମେଥଡିଷ୍ଟଗଣ କିଛିଟା ଅଧିକ ରୂପେ ପବିତ୍ରତା ବିଷୟରେ ବିଚାର କରିଥାନ୍ତି। ନୂତନ ନିୟମର ଉପରେ ଆଧାରିତ ଥିବା ବ୍ୟାପ୍ଟିଷ୍ଟମାନଙ୍କ ବ୍ୟତୀତ ଅନ୍ୟ ସମସ୍ତେ ତାହାକୁ ସ୍ୱୀକାର କରିଥାନ୍ତି, ସେମାନେ ପବିତ୍ରତା ଉପରେ ବିଶ୍ୱାସ ମଧ୍ୟ କରିଥାନ୍ତି। ମାତ୍ର ମୁଖ୍ୟତଃ ବ୍ୟାପ୍ଟିଷ୍ଟଗଣ ତ କୌଣସି ପ୍ରକାରେ ପବିତ୍ରତାର ଶିକ୍ଷାରେ ନିର୍ଭର ସୁଦ୍ଧା କରନ୍ତି ନାହିଁ, ବୁଝି ଦିଅନ୍ତୁ, ସେମାନେ ସେପରି ଏକ ଶିକ୍ଷା ବିଷୟକୁ ଆଦୌ ବିଶ୍ୱାସ କରନ୍ତି ନାହିଁ। ସେହି ହେତୁରୁ ଆସୁ ଆମେ ତାହାକୁ ଏତେବେଳେ ମେଥଡିଷ୍ଟ ବୋଲି ଗ୍ରହଣ କରିନେଉ, ଯେହେତୁ ପବିତ୍ରତାର ଶିକ୍ଷାକୁ ସେମାନେ ବିଶ୍ୱାସ କରିଥାନ୍ତି। ପୁଣି ତତ୍ପରେ ଏହି ମହିଳାଙ୍କ ପରବର୍ତ୍ତୀ ଗୃହରେ ଜନୈକା ମେଥଡିଷ୍ଟ ମତାବଲମ୍ବୀ ନାରୀଟିଏ ଯାଇ ପରିବାର ସପରିବାର ବାସ କରିଥାନ୍ତି, ସେହି ସମାନଗଡ଼ରେ ଯାଇ ରହିଥାନ୍ତି। ତାଙ୍କର ପତି ସେପରି ଜଣେ ବ୍ୟକ୍ତି ଅଟନ୍ତି, ସେ ଯେ ଜଣେ ସର୍ବଜନୀନ ଲେଖାଯୋଖା ନିରୀକ୍ଷକ ଅଟନ୍ତି, ଏପରି ବିଚାର କରିବା, କିମ୍ବା କୌଣସି ଏକ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଅଟନ୍ତି ଏପରି ଧରିନେବା। ପୁଣି ଏହି ମେଥଡିଷ୍ଟ ମତାବଲମ୍ବୀ ନାରୀଟି ସେହି ଅନ୍ୟ ନାରୀଙ୍କର ଚାଲିଚଳନକୁ ଦେଖିଥାନ୍ତି। ପୁଣି ଏହି ଓକିଲ ଜଣଙ୍କ ସହରରୁ ବାହାରକୁ ଯେତେବେଳେ ଯାଇଥାନ୍ତି, ସେ ଜନ୍ ନାମଧାରୀ ବ୍ୟକ୍ତି ଅଟନ୍ତି, ତାଙ୍କ ନାମ ଜନ୍ ଅଟେ ଏପରି ଧରି ନିଅନ୍ତୁ। ସେହି ବିଷୟଟି ଉପରେ ଏତେବେଳେ ସେତିକିଟା ଗୁରୁତ୍ୱ ଦିଅନ୍ତୁ ନାହିଁ, ମୁଁ ତ ବର୍ତ୍ତମାନ ଧରି ନେଇଯିବା ଭଳି ନାମଟିକୁ ବ୍ୟବହାର କରୁଅଛି। ଆଉ ତାଙ୍କର ନାମ ଜନ୍ ଅଟେ, ହଁ, ସେ ତ ରାଲ୍ଫଙ୍କ ସହିତ ପ୍ରଥମେ ସମ୍ପର୍କ ରଖୁଥିଲେ, ପୁଣି ତା ମଧ୍ୟ ଏକ ଧରିନେବା ଭଳି ନାମ ଅଟେ। ଏହା ସବୁକିଛି ଉଦାହରଣ ଗୁଡ଼ିକ ତଦ୍ରୂପ ହିଁ ଅଟେ, ଦେଖନ୍ତୁ ସେପରି ହିଁ ଅଟେ ଯେପରି ଆପଣମାନେ କାହାଣୀଟିକୁ ବୁଝିପାରନ୍ତି, ପୁଣି ତାହା ଏକ ପୁଣି ତାହାର ଏକ ଛବିକୁ ଯେପରି ସୃଷ୍ଟି କରିପାରନ୍ତି। ଆଚ୍ଛା, ତେବେ ସର୍ବପ୍ରଥମ ବିଷୟ ତ ଆପଣମାନଙ୍କୁ ଜଣା, ମଦ୍ୟପାନ କରୁଥିବା ଏକ ପାର୍ଟିରେ ରାଲ୍ଫ ତାଙ୍କ ଗଳାରେ ପୁଣି ଝୁଲି ପଡ଼ିଥିଲା, ପୁଣି ସେ ତ ରାଗରେ ତମତମ ହୋଇ ଯାଇଥିଲା, ଯେହେତୁ ଝିଅଟି ରାଲ୍ଫର ସହିତ ପ୍ରେମବନ୍ଧରେ ପୁଣି ବାନ୍ଧି ହୋଇଯାଇଥିଲା, ଏପରି ତ ସେ ବିଚାର କରିଥିଲା। ତତ୍ପରେ କିଛିକ୍ଷଣ ଉତ୍ତାରେ ରାଲ୍ଫ ତା ସହିତ ମିଳାମିଶା କରିବାରେ ଆରମ୍ଭ କରିଦେଇଥିଲା, ପୁଣି ସେ ଏହାକୁ ଜନ୍ ଉପରେ କେନ୍ଦ୍ରୀଭୂତ କରିଥିଲା, ତାର ଦୃଷ୍ଟିକୁ ଆକର୍ଷିତ କରିଥିଲା। ପୁଣି ସେ ଯେ ଅତି ଚତୁର ଝିଅ ଅଟେ ଏପରି ସେ ବିଚାର କରିଥିଲା, କାରଣ ସେ ରାଲ୍ଫଙ୍କ ସହିତ ପଳାୟନ କରିପାରେ, ପୁଣି ଜନ୍କୁ ମଧ୍ୟ ବିବାହ କରିପାରେ। ଦେଖନ୍ତୁ, ନାରୀଟିଏ ସେପରି ଧରଣର ମିଳାମିଶା କରିବା ବ୍ୟବହାରକୁ ମଧ୍ୟ ସହ୍ୟ କରିପାରେ ନାହିଁ, ପୁଣି ସେ ଏ ବିଷୟରେ ଅଧିକା କିଛି ଚିନ୍ତା ସୁଦ୍ଧା କରିପାରେ ନାହିଁ। କିନ୍ତୁ ମେଥଡିଷ୍ଟ ମତାବଲମ୍ବୀ ସେହି ଅପର ମହିଳା ଜଣକ ତ ସମ୍ପୂର୍ଣ୍ଣ ରୂପେ ଏକ ଭିନ୍ନ ଧରଣର ଢାଞ୍ଚାରେ ଶିକ୍ଷିତ ହୋଇଥିଲେ, ସେ ସେପରି ବିଚାର କରିଥାନ୍ତି, ପ୍ରାୟତଃ ଉପାସନାଳୟକୁ ଯାଇଥାନ୍ତି, ପୁଣି ସେହି ଅନ୍ୟ ନାରୀଟି ଯେ ଅତି ଭୟଙ୍କର ଧରଣର ନାରୀ ଅଟନ୍ତି ଏପରି ବିଚାର କରିଥାନ୍ତି। ସେ ଆପଣା ପତିଙ୍କ ନିକଟରେ ସେ ବିଷୟରେ ସେପରି କହିଥାନ୍ତି, ଯେ ଯେତେବେଳେ ସେ ଘରକୁ ଆସିଥାନ୍ତି ସେତେବେଳେ ସେ ଏପରି କହିଥାନ୍ତି, ମୁଁ ସେହି ଅମୁକ ବ୍ୟକ୍ତିଙ୍କୁ ସେଠାକୁ ଯିବାର, ପୁଣି ସେହି ଅନ୍ୟ ଯୁବତୀଙ୍କ ସହିତ ମିଳାମିଶା କରୁଥିବାର ଦେଖିଅଛି। ପୁଣି କୌଣସି ମାଲିମକଦ୍ଦମା ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ଜନ୍ ଯେତେବେଳେ ବାହାରକୁ ଯାଇଥାନ୍ତି, ଫିଲାଡେଲଫିଆ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଇଥାନ୍ତି, ସେତେବେଳେ ସେ ଆପଣାର ରୋଡ୍ ଷ୍ଟାର ଗାଡ଼ିରେ ତାଙ୍କୁ ବୁଲାଇ ନେଇଥାନ୍ତି, ପୁଣି ବାହାରେ ସମୁଦ୍ର କୂଳରେ ସେମାନେ ହସି ଖୁସି କରିଥାନ୍ତି। ମୁଁ ସେମାନଙ୍କୁ ଏକସଙ୍ଗେ ଘରକୁ ଫେରୁଥିବା ଦେଖିଅଛି, ସମୟ ସେମାନେ ପର୍ଦ୍ଦାଗୁଡ଼ିକୁ ମଧ୍ୟ ପକାଇ ନଥାନ୍ତି, ମାତ୍ର ତାକୁ ଚୁମ୍ବନ ଦେବାରେ ପୁଣି ତା ସହିତ ପ୍ରେମଲାଭ କରିବାରେ ମଗ୍ନ ହୋଇ ଯାଇଥାନ୍ତି। ପରେ କହିଥାନ୍ତି, ଓହୋ, ତାହା ଅତି ଭୟଙ୍କର ଜନକ ବିଷୟ ନୁହେଁ କି, ସେ ଆପଣ ସ୍ୱାମୀଙ୍କୁ ସେପରି କହିଥାନ୍ତି। ସୁତରାଂ ସେ ତ ଅନ୍ୟ କିଛି ନ ହୋଇ କେବଳ ସର୍ବସାଧାରଣଙ୍କ ନିମନ୍ତେ ଜଣେ ବିଭିଚାରୀ ଅଟନ୍ତି, ଏହା ହିଁ ସତ୍ୟ କଥା ଅଟେ, କାରଣ ସେ ଜଣେ ବିବାହିତା ଯୁବତୀ ଅଟନ୍ତି, ଏହା ସତ୍ୟ ସେ ସେପରି କାର୍ଯ୍ୟ କରନ୍ତି, ବୁଝନ୍ତି ତ। ପୁଣି ସେ ତ ଏହି ନାରୀଟି, ସେ ମେଥଡିଷ୍ଟ ଧର୍ମନୀତି ବିଶ୍ୱାସୀ ନାରୀଟି ବିଚାର କରନ୍ତି ଯେ ତାହା ଜଘନ୍ୟ ଧରଣର ଏକ କାର୍ଯ୍ୟ ଅଟେ, ସେ ତ କଦାପି ଗୀର୍ଜାକୁ ସୁଦ୍ଧା ଯାଆନ୍ତି ନାହିଁ, ଆଉ ଏହି ମେଥଡିଷ୍ଟ ମହିଳା ଜଣକ ସେପରି ଧରଣର ଆଚରଣକୁ କଦାପି ସମ୍ପନ୍ନ କରିବେ ନାହିଁ, ନୁହେଁ, ସେପରି ଆଦୌ କରିବେ ନାହିଁ। ସେ ଜଣେ ସୁଚରିତ୍ରା ନାରୀ ଅଟନ୍ତି। ପୁଣି ଆହୁରି ଏକ ବିଷୟ, ସେ ତ ହୁଇସ୍କି ସୁରାର ଗୋଟିଏ ଟୋପା ମଧ୍ୟକୁ ସୁଦ୍ଧା ପାନ କରିନଥାନ୍ତି। ଯେହେତୁ ମେଥଡିଷ୍ଟ ମଣ୍ଡଳୀର 90% କାର୍ଯ୍ୟକ୍ରମ ଗୁଡ଼ିକ ମଦ୍ୟପାନର ପୁଣି ହୁଇସ୍କି ପାନର ପୁଣି ହୁଇସ୍କି ପାନ କରିବାର ସମ୍ପୂର୍ଣ୍ଣ ବିରୋଧୀ ଅଟେ। ସୁତରାଂ ସେମାନେ ନିଷିଦ୍ଧାଦେଶର କାର୍ଯ୍ୟକ୍ରମକୁ ଚଳାଇ ରଖିଥାନ୍ତି। ପୁଣି ସେ ମଣ୍ଡଳୀର ଶିକ୍ଷକଗଣଙ୍କ ଠାରୁ ସେ ମେଥଡିଷ୍ଟ ମଣ୍ଡଳୀର ବ୍ୟକ୍ତିଗଣ ଅଧିକ ଉନ୍ନତ ଧରଣର ଜୀବନଯାପନକୁ ଆଦୌ କରିନଥାନ୍ତି। ତଥାପି ଏହି ସମାନ ନାରୀଟି ଏହି ମେଥଡିଷ୍ଟ ମହିଳାଟି ବାହାରକୁ ଚାଲିଯାଇଥାନ୍ତି, ଏକ ସନ୍ଧ୍ୟାକାଳରେ ସେପରି କରିଥାନ୍ତି, ଆପଣା ପତିଙ୍କ ସହିତ ଅଦୀର୍ଘ ବସ୍ତ୍ରଗୁଡ଼ାକୁ ପରିଧାନ କରି ଏକଦା ରବିବାର ଦିନ ବାହାରକୁ ଯାଇଥାନ୍ତି, ସନ୍ଦେଶକୁ ସାରି ସେପରି କରିଥାନ୍ତି। ସେ ଆପଣା କେଶକୁ କାଟି ପକାଇଥାନ୍ତି, ସେ ଲିପଷ୍ଟିକ୍ ଲଗାଇଥାନ୍ତି, ପୁଣି ଅଳ୍ପ ଧୂମ୍ରପାନ ସୁଦ୍ଧା କରିଥାନ୍ତି। ପୁଣି ଈଶ୍ୱରଙ୍କ ପାଖରେ ସେମାନେ ଉଭୟେ ବ୍ୟଭିଚାରିଣୀ ବୋଲି ପରିଚିତ ଅଟନ୍ତି। ପୁଣି ଏଠାରେ ସ୍ଥିତ ସେହି ନାରୀଟି ଉଲଙ୍ଗ, ଦୁର୍ଭାଗା, ଦିନହୀନ, ଅନ୍ଧ ତ ଅଟନ୍ତି, ମାତ୍ର ସେ ତାହା ଜାଣନ୍ତି ନାହିଁ। ଜଣେ ଯେପରି ଦୋଷୀ ଅଟନ୍ତି, ଅନ୍ୟ ଜଣଙ୍କ ମଧ୍ୟ ଠିକ୍ ତଦ୍ରୁପ ଦୋଷୀ ଅଟନ୍ତି। କାରଣ କେହି ଜଣେ ପୁରୁଷ କାମାତୁର ହୋଇ କୌଣସି ଜଣେ ନାରୀଙ୍କୁ ଯଦି କୁଦୃଷ୍ଟି ପକାଇଥାନ୍ତି, ତେବେ ସେ ତ ମନେ ମନେ ତାଙ୍କ ସହିତ ବ୍ୟଭିଚାର କର୍ମ କରିସାରିଅଛନ୍ତି। ପୁଣି ଏହି ନାରୀ ଜଣଙ୍କ ଯଦି ପୁଣି ସେ ତ ଏପରି ଆଦୌ କହିବେ ନାହିଁ ଯେ ଭାଇ ବ୍ରହ୍ମ କେବଳ କିଛି କ୍ଷଣ ନିମନ୍ତେ ନିରବର ହୋଇଯାଆନ୍ତୁ, ବୁଝିବାକୁ ଆପଣ ଚେଷ୍ଟା କରନ୍ତୁ, ସେହି ଉଦାହରଣକୁ ଯଥାରୂପେ ପ୍ରଦାନ କରନ୍ତୁ। ମୁଁ ତ ଆଦୌ ବ୍ୟଭିଚାରିଣୀ ନୁହେଁ, ମୋର ଭଉଣୀ ବାଇବଲର ସମ୍ମୁଖରେ ଆପଣ ତାହାକୁ ସ୍ୱୀକାର କରିଥାଇ ପାରନ୍ତି। ପୁଣି ଈଶ୍ୱରଙ୍କ ଉପସ୍ଥିତିରେ ଆପଣ ତାହା ଉପରେ ନିଜର ହସ୍ତ ରଖିଥାଇ ପାରନ୍ତି। ପୁଣି ଆପଣ ଶପଥ ଖାଇ କହିପାରିଥାନ୍ତି ଯେ ଆପଣ ସେପରି ଖୁବ୍ ବିଶ୍ୱସ୍ତ ଅଟନ୍ତି ବୋଲି। ପୁଣି ଆପଣ ବିଶ୍ୱସ୍ତ ଭାବରେ ନିଜର ପତିଙ୍କ ସହିତ ଅଧିକ ବିଶ୍ୱସ୍ତ ଅଟନ୍ତି ବୋଲି। ଆପଣଙ୍କର ଶରୀରଟି ଆପଣଙ୍କ ପତିଙ୍କର ଅଧିକାରଭୁକ୍ତ ଅଟେ, ମାତ୍ର ଆପଣଙ୍କର ପ୍ରାଣଟି ତ ଈଶ୍ୱରଙ୍କ ସହିତ ସମ୍ବନ୍ଧିତ ଅଟେ। ତେବେ ତ ଏକ ମନ୍ଦ ଆତ୍ମା ଆପଣଙ୍କ ମଧ୍ୟରେ ଅବଶ୍ୟ ଅଛି, ଯିଏକି ଆପଣଙ୍କୁ ଅଭିଷିକ୍ତ କରିଅଛି। ପୁଣି ଏହା ଯଦି ତାହା ହିଁ ହୋଇଥାଏ, ତେବେ ଆପଣ ଯଦି ସେପରି ନୁହନ୍ତି, ତେବେ ତ ଆପଣ ସେପରି ଅଟନ୍ତି। ପୁଣି ଆପଣ ଯେ ପୂରାପୂରି ଭାବରେ ଅଶୁଚି ଅଟନ୍ତି, ପାପିଷ୍ଠ ଅଟନ୍ତି, ତାହାକୁ ମୁଁ ଏତଦ୍ୱାରା ପ୍ରମାଣିତ କରିଦେଇପାରେ। ଆପଣଙ୍କର ଆଇଗୁଣୀ ସେପରି ଅଦୀର୍ଘ ବସ୍ତ୍ରଗୁଡ଼ିକୁ ପରିଧାନ କରି ସହରର ରାଜପଥ ଉପରେ ଯଦି ଚଲାବୁଲା କରିଥାନ୍ତେ, ତେବେ ତାହା କିପରି ଧରଣର ଏକ ବିଷୟ ରୂପେ ଦେଖାଯାଇଥାନ୍ତା। ହୋଇପାରେ ସେମାନେ ତାଙ୍କୁ ମତିଭ୍ରଷ୍ଟମାନଙ୍କ ନିକେତନରେ ଭର୍ତ୍ତି କରିଦେଇଥାନ୍ତେ। ପୁଣି ଆପଣଙ୍କର ବସ୍ତ୍ରକୁ ପରିଧାନ ନ କରି ସେ ବାହାରି ଆସିଥାନ୍ତେ, ତେବେ ତ ଏହା ପରିଚିତ କରାଇଥାନ୍ତା ଯେ ତାଙ୍କର ମତିଭ୍ରମ ଅବଶ୍ୟ ହୋଇଅଛି। ସୁତରାଂ ଏହା ଯଦି ସେତେବେଳେ ସେପରି କରାଯାଇଥିଲା, ତେବେ ଏହା ଏତେବେଳେ ମଧ୍ୟ ତଦ୍ରୁପ ଧରଣ ଅଟେ। ସୁତରାଂ ସମସ୍ତ ଜଗତକୁ ଏହା ଏକ ଦୂରାଚାରୀର ଅବସ୍ଥାକୁ ଆଣି ପହଞ୍ଚାଇ ସାରିଅଛି। ସମସ୍ତ ପ୍ରକାର ବ୍ୟବସ୍ଥା ଗୁଡ଼ିକ ତ ଅସନ୍ତୁଳନ ଅବସ୍ଥାରେ ଉପସ୍ଥିତ ଅଟେ। ପୁଣି ଧୀରେ ଧୀରେ ଏହା ଲୋକମାନଙ୍କ ମଧ୍ୟକୁ, ମନୁଷ୍ୟ ସମାଜ ମଧ୍ୟକୁ ଏପରି ପ୍ରବେଶ କରୁଅଛି ଯାହା ବିଷୟରେ ସେମାନେ କିଛି ହେଲେ ଜାଣନ୍ତି ନାହିଁ। ପୁଣି ସେ ଜଣେ ବ୍ୟଭିଚାରିଣୀ ଅଟେ କି? ଆପଣା ଶରୀର ନିମନ୍ତେ ଶପଥ ଗ୍ରହଣ କରିଥିବା ନିଜ ପତିଙ୍କ ଦ୍ୱାରା ସେପରି ନୁହନ୍ତି, ମାତ୍ର ଈଶ୍ୱରଙ୍କ ସମ୍ମୁଖରେ ସେପରି ଅଟନ୍ତି। ସେ ଆପଣା ଉପରେ ଏକ ମନ୍ଦ ଆତ୍ମାକୁ, ଏକ ପ୍ରକାର ବ୍ୟଭିଚାରିଣୀ ଆତ୍ମାକୁ ଧାରଣ କରିଅଛନ୍ତି, ଯିଏକି ତାହାର ବସ୍ତ୍ରକୁ ଠିକ୍ ସେପରି ଗଠନ ଢାଞ୍ଚାରେ ପ୍ରସ୍ତୁତ କରିଅଛି। ପୁଣି ସେ ତ ଏତେବେଳେ ଲାଲଦିକିଆ ମଣ୍ଡଳୀର ଯୁଗରେ ଅବସ୍ଥାନ କରି ରହିଅଛି, ମାତ୍ର ସେ ଏହାକୁ ଯେ ସଫଳ କରୁଅଛି ତାହା ଜାଣେ ନାହିଁ। ଜଣେ ନିରୀହ ନାରୀ ଏହା ଜାଣେ ନାହିଁ ଯେ ସେ ତାହାର ଏହି ବ୍ୟଭିଚାରିଣୀ କର୍ମ ଯୋଗୁଁ ଈଶ୍ୱରଙ୍କ ଦ୍ୱାରା ଦଣ୍ଡିତ ହେବ ବୋଲି। ଆପଣମାନଙ୍କର ଅବସ୍ଥାଟି ତଦ୍ରୁପ ଧରଣ ଅଟେ। ଆପଣମାନେ ତା ମଧ୍ୟରେ ଏହାକୁ ଦେଖନ୍ତି କି? ଆପଣମାନେ ତାହାକୁ କହିପାରନ୍ତି ନାହିଁ। ତା ନିକଟରେ ପହଞ୍ଚିବା ନିମନ୍ତେ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥା ମଧ୍ୟ ରହିନାହିଁ। ଯେହେତୁ ବାଇବଲ ଏପରି କହିଅଛି ଯେ ସେମାନେ ତାହାକୁ ବ୍ୟଭିଚାରିଣୀ ବୋଲି ଆପଣ ଯଦି ବ୍ୟକ୍ତିଗତ ରୂପେ ପରିଚିତ କରି ସମ୍ବୋଧନ କରିବେ, ତେବେ ସେ ଆପଣଙ୍କୁ ଗିରଫ କରାଇଦେବ, ସେ ତଦ୍ରୁପ କରିବ। କାହାରି ବ୍ୟକ୍ତିଗତ ଜୀବନଯାପନ ବିଷୟରେ ମୁଁ ତ ଏହାକୁ କଦାପି ଆରୋପ କରି କହିନଥାଏ, ମାତ୍ର ମୁଁ ପାପ ବିରୁଦ୍ଧରେ ସେପରି ମତବ୍ୟକ୍ତ କରିଥାଏ। ମୁଁ ସେପରି କଦାପି କହିନଥାଏ ଯେ ସେହି ଅମୁକ ମଣ୍ଡଳୀଟି, ଅମୁକ ଅମୁକ ବ୍ୟକ୍ତି ଜଣକ, ଆଚାର୍ଯ୍ୟ ଅମୁକ ଅମୁକ ସେପରି ଜଣେ ଅଟନ୍ତି, ନୁହେଁ, କଦାପି ସେପରି ନୁହେଁ। ମୁଁ ତାହାର ଧର୍ମ ଶିକ୍ଷା ବିଷୟରେ ସେପରି କହିଥାଏ, ଦେଖନ୍ତୁ ସବୁକିଛି ବିଷୟ ଏକତ୍ରିତ ଭାବେ ରହିଥାଏ। ମୁଁ ବ୍ୟକ୍ତିଗତ ରୂପେ କାହାରିକୁ ଆକ୍ଷେପ କରି କିଛି କହିନଥାଏ। ଏହା ତ ବ୍ୟକ୍ତିଗତ ମନୁଷ୍ୟଗତ ଆଦୌ ନୁହନ୍ତି, ଏହା ତ ରୀତିନୀତି ଗୁଡ଼ିକ ଅଟେ ଯାହା ମଧ୍ୟ ସେମାନେ ଆବଦ୍ଧ ଅଟନ୍ତି। ଏହା ତ ବିଶ୍ୱବ୍ୟାପୀ ରୀତିନୀତିର ଏକ ଢାଞ୍ଚାର ବିଷୟ ଅଟେ। ଭାଇ ଜର୍ଜ ରାଇଟ୍ ଏହି ଆଳଟି ମଧ୍ୟରେ ଉପସ୍ଥିତ ଅଛନ୍ତି, ସେ ଏଠାରେ ଅଛନ୍ତି। ସେ ଯେ 75 କିମ୍ବା 78 ବର୍ଷ ବୟସ ଅଟନ୍ତି ଏପରି ମୁଁ ଅନୁମାନ କରିଥାଏ। କୌଣସି ଏକ ଦିନ ଭଉଣୀ ରାଇଟ୍ଙ୍କୁ ସାକ୍ଷାତ ନିମନ୍ତେ ଯାଇଥିବା ସମୟରେ ତାଙ୍କୁ ଅଦୀର୍ଘ ବସ୍ତ୍ର ପରିଧାନ କରି ରହିଥିବା ଦେଖି ତା ଆପଣଙ୍କ ହୃଦୟକୁ କିପରି ଲାଗିଥିବ ବୋଲି ଆପଣ ବିଚାର କରିଥାନ୍ତି। ହଁ, ଆପଣ ତ କଦାପି ସେପରି ଆଶା ମଧ୍ୟ କରିନଥିବେ। ସେପରି ଧରଣର ନାରୀଙ୍କୁ ଆପଣ ପ୍ରଣୟ ସୂତ୍ରରେ କଦାପି ବାନ୍ଧି ନ ପାରନ୍ତି। ଆପଣ ତାଙ୍କୁ ଆଦୌ ବିବାହ ମଧ୍ୟ କରିବେ ନାହିଁ। କେହି ଜଣେ ଯୁବକ ବ୍ୟକ୍ତି ଯେତେବେଳେ ସେପରି ଏକ ଘଟଣାକୁ ଦେଖିଥାନ୍ତି ତେବେ ସେ ମଧ୍ୟ ସେପରି ଏକ ସିଦ୍ଧାନ୍ତକୁ ଗ୍ରହଣ କରିଥାନ୍ତି। ଆଚ୍ଛା, ଏପରି ଧରଣର ଆଚରଣଟି ଯଦି ସେତେବେଳେ ପାପ ପୁଣି ତ୍ରୁଟିପୂର୍ଣ୍ଣ ଆଚରଣ ବିଷୟ ଥିଲା, ତେବେ ଆଜି ମଧ୍ୟ ତାହା ସେପରି ଧରଣର ତ୍ରୁଟିପୂର୍ଣ୍ଣ ଆଚରଣ ଅଟେ। ଏହା ସତ୍ତ୍ୱେ ଲୋକଗୁଡ଼ାକ ମତିଭ୍ରମ ହୋଇ ଅସଦାଚାର ହେଉଅଛନ୍ତି। ଆପଣମାନଙ୍କ ମଧ୍ୟ ମୋତେ ଭାବବାଣୀ କରି କହିବାକୁ ଦିଅନ୍ତୁ, ତାହା ଘଟିତ ହେବା ପୂର୍ବେ ମୋତେ ସେପରି କହିବାକୁ ସୁଯୋଗ ଦିଅନ୍ତୁ। ସମସ୍ତ ଜଗତଟି ପାପର ବହୁଳତାରେ ଆବଦ୍ଧ ହେଉଅଛି, ପୁଣି ଯେତେବେଳେ ପର୍ଯ୍ୟନ୍ତ ସେମାନେ ଘୃଣ୍ୟ ହୋଇ ପରିତ୍ୟକ୍ତ ହୋଇ ନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ସେମାନେ ବିକୃତ ବିକୃତ ଅତି ବିକୃତ ହେବେ। ପୁଣି ବର୍ତ୍ତମାନ ଏହା ତ ପ୍ରାୟତଃ ସେପରି ହିଁ ଅଟେ। ଆପଣଙ୍କର ମୋଟରଯାନର ବତୀଟିକୁ ବନ୍ଦ କରିଦେଇ ରାସ୍ତାର ଏକ ଭୁଲ ଦିଶାରେ କେହି ଜଣେ ବ୍ୟକ୍ତିଙ୍କୁ ମୋଟର ଗାଡ଼ି ଚଳାଇ ଆସୁଥିବା ଦୃଶ୍ୟକୁ ଆପଣମାନେ ଚିନ୍ତା କରିପାରନ୍ତି କି? ଜଣେ ଅସାଧୁ ନବଯୁବକ ବିଦ୍ୟାଳୟ ମଧ୍ୟରୁ ନିକଟରେ ବାହାରି ଆସିଥିବା ଛାତ୍ରଟିଏ ସେ ହୋଇପାରେ, ପୁଣି ଏକ ଦଳ ବ୍ୟକ୍ତିଙ୍କୁ ଦୁର୍ଘଟଣା ଦ୍ୱାରା ହତ କରିପାରିଥାଏ। ଏହା ସେମାନଙ୍କୁ ସ୍ଥଗିତ କରିଥାଏ କି? ପରବର୍ତ୍ତୀ ଯୁବକଟି ଠିକ୍ ତାହାର ଅନୁସରଣ କରିଥାଏ, ପୁଣି ସେହି ସମାନ୍ତର କାର୍ଯ୍ୟ କରିଥାଏ। କେହି ଜଣେ ଯୁବକ ଆପଣା ବିଷୟରେ ଯିଏକି ଚିନ୍ତିତ ଥାଏ ତା ବିଷୟରେ ଆପଣ ବିବେଚନା କରିପାରନ୍ତି କି? ଆପଣା ବିଷୟରେ ଯେକୌଣସି ଉଦ୍ଦେଶ୍ୟକୁ ଚିନ୍ତା କରନ୍ତି ଏଠାକୁ ବାହାରି ଆସିଥାନ୍ତି, ପୁଣି ସେମାନେ କଲା ଭଳି ଆଚରଣକୁ ସମ୍ପନ୍ନ କରିଥାନ୍ତି। ଜନୈକ ଯୁବତୀ ନାରୀଙ୍କ ବିଷୟରେ ଆପଣ ଧାରଣା କରିପାରନ୍ତି କି? ପୁଣି ନାରୀତ୍ୱର କୁସୁମିତ ଅବସ୍ଥାରେ ସୁନ୍ଦରୀ ସ୍ୱାସ୍ଥ୍ୟବତୀ ସୁନ୍ଦର ଶରୀରଧାରୀ ଉତ୍ତମ ମୁଖମଣ୍ଡଳ ରୂପବତୀ ସୁନ୍ଦରୀ ଦେଖାଯାଉଥାନ୍ତି, ପୁଣି ତାହାର ସେପରି ସୁନ୍ଦର ପଣିଆର ଅବସ୍ଥାଟି ଆମମାନଙ୍କୁ ଜଣାଇ ଦେଇଥାଏ ଯେ ଆମମାନେ ଯୁଗାନ୍ତର ଦିନମାନଙ୍କରେ ପଦାର୍ପଣ କରିସାରିଅଛୁ। ଦେଖନ୍ତୁ, ସେ ତ ସମ୍ପୂର୍ଣ୍ଣ ରୂପେ ଜାଗତିକ ବସ୍ତୁଗୁଡ଼ିକର ପ୍ରତି ଆକର୍ଷିତ ହୋଇସାରିଅଛି। ପୁଣି ପବିତ୍ରତାର ସୁନ୍ଦରତାରେ ନୁହେଁ, ମାତ୍ର ଜାଗତିକ ବିଭବ ଗୁଡ଼ିକରେ ଭରପୁର ହୋଇସାରିଅଛି, ମାତ୍ର ଆପଣା ଆତ୍ମାରେ ମଧୁର ପଣିଆରେ ଭରପୁର ନୁହେଁ। ସେପରି ଭୌତିକ ବିଷୟଗୁଡ଼ିକ ସହିତ ସଂଶ୍ଲିଷ୍ଟ ଥାଇ ପବିତ୍ର ବିହୀନ ହୋଇ ରହିଥିବା ନାରୀଗଣଙ୍କୁ ମୁଁ ଦେଖିଅଛି, ଯେଉଁମାନେ କି ଦେଖିବା ଭଳି ଦେଖାଯାଇ ନଥିଲେ। ତଥାପି ଥରେ ମାତ୍ର ଆପଣ ତା ସହିତ କଥାବାର୍ତ୍ତା କରନ୍ତୁ, କିଛି ସମୟ ପାଇଁ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ସେମାନେ ପ୍ରକୃତରେ ଏପରି ଆକର୍ଷଣୀୟ ନାରୀଗଣ ହୋଇ ଦେଖାଯାଇଥାନ୍ତି ଯେଉଁମାନଙ୍କ ନିକଟରୁ ଆପଣମାନେ ଆଦୌ ଚାଲି ଆସି ପାରିନଥାନ୍ତି। ଦେଖନ୍ତୁ, ବାହ୍ୟ ରୂପେ ସୁନ୍ଦରତାର ବିଷୟଟି ତାହା ତ ଶୈତାନ ଦାନ ଅଟେ, ଏହା ଜଗତର ସୃଷ୍ଟ ବିଷୟ ଅଟେ। କୈନଙ୍କର ସନ୍ତାନଗଣଙ୍କ ପ୍ରତି ଲକ୍ଷ୍ୟ କରନ୍ତୁ, ସେମାନେ କିପରି ସୁନ୍ଦରୀ ଦେଖାଯାଉଥିଲେ। ପୁଣି ଈଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟ ପୁତ୍ରୀଗଣଙ୍କୁ ଯେତେବେଳେ ରୂପବତୀ ଦେଖିଥିଲେ ସେମାନେ ଆପଣମାନଙ୍କ ନିମନ୍ତେ ଭାର୍ଯ୍ୟାଗଣ ଗ୍ରହଣ କରିଥିଲେ, ଆଉ ଈଶ୍ୱର ସେମାନଙ୍କୁ ଏ ନିମନ୍ତେ ଆଦୌ କ୍ଷମା କରିନଥିଲେ। ଦେଖନ୍ତୁ, ଇସ୍ରାଏଲୀୟ ନାରୀଗଣ ଯେତେବେଳେ ନିର୍ଦ୍ଦୟୀ ହସ୍ତଗୁଡ଼ିକର ସହିତ ପୁଣି କେଶକୁ ସୁନ୍ଦର ଭାବେ କୁଣ୍ଡାଇ ଯେତେବେଳେ ଉପସ୍ଥିତ ହୋଇଥିଲେ, ପୁଣି ମୟାବିୟମାନଙ୍କ ଦେଶରୁ ଈଶ୍ୱରଙ୍କ ପୁତ୍ରଗଣ ଯାତ୍ରା କେତେବେଳେ ଆସୁଥିଲେ, ପୁଣି ସେହି ମୟାବିୟା ନାରୀମାନଙ୍କୁ କେଶ ବିନ୍ୟାସ ସହିତ ସଜଗୁଜ ହୋଇ ରହିଥିବା ଦେଖିଥିଲେ, ଚାକଚକ୍ୟ ବସଙ୍କ ସହିତ ମୁଖମଣ୍ଡଳରେ ପ୍ରସାଧାନ୍ୟ ଦ୍ରବ୍ୟଗୁଡ଼ିକୁ ଲେପନ କରି ଅତି ଆକର୍ଷଣୀୟ ନାରୀଗଣ ପରି ଦେଖାଯାଉଥିଲେ, କିମ୍ବା ଆପଣ ତାହାକୁ ଅନ୍ୟ ଯାହା କିଛି ନାମରେ ପରିଚିତ କରାଇଥାନ୍ତି ନା କାହିଁକି? ପୁଣି ଈଶ୍ୱରଙ୍କର ଏହି ପୁତ୍ରଗଣ ସେହି ରୂପବତୀ ନାରୀଗଣଙ୍କୁ ଯେତେବେଳେ ଦେଖିଥିଲେ, ଜନୈକ ମିଥ୍ୟାଚାରୀ ଭାବବାଦୀ ପରି କହିଥିଲେ ଯେ ଆମେ ସମସ୍ତେ ସମଜାତୀୟ ଅଟୁ। ପୁଣି ସେମାନେ ପରସ୍ପର ସହିତ ବିବାହ କରିଥିଲେ ଆଉ ଈଶ୍ୱର ସେମାନଙ୍କୁ ଆଦୌ କ୍ଷମା କରିନଥିଲେ। ସେମାନେ ଅରଣ୍ୟ ମଧ୍ୟରେ ବିନାଶ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ସେଠାରେ ମୃତ୍ୟୁଭୋଗ କରିଥିଲେ। ଈଶ୍ୱର ବିହୀନ ହୋଇ ଆଶା ବିହୀନ ହୋଇ ପୁଣି ଚିରଦିନ ପାଇଁ ହଜିଯାଇଥିବା କାରଣରୁ ହିଁ ସେମାନେ ବିନଷ୍ଟ ହୋଇଥିଲେ, ଚିରଦିନ ପାଇଁ ଅନ୍ଧକାରଗାମୀ ହୋଇଯାଇଥିଲେ। ଈଶ୍ୱରଙ୍କର ଅନୁଗ୍ରହକୁ ଯଦ୍ୟପି ସେମାନେ ଦେଖିଥିଲେ, ପୁଣି ଯଦ୍ୟପି ସେମାନେ ଅସରନ୍ତି ନିର୍ଜଣୀର ଜଳପାନ କରିଥିଲେ, ସେମାନେ ପ୍ରହାରିତ ହୋଇଥିବା ପ୍ରସ୍ତ୍ରରୁ ପାନ କରିଥିଲେ, ସେହି ପିତ୍ତଳ ସର୍ପ ଦ୍ୱାରା ଆଶ୍ଚର୍ଯ୍ୟଧରଣ କାର୍ଯ୍ୟକୁ ସମ୍ପନ୍ନ ହୋଇଥିବାର ବିଷୟକୁ ସେମାନେ ଲକ୍ଷ୍ୟ କରିଥିଲେ। ସେମାନେ ସେଠାରୁ ବାହାରି ଆସି ମୂଷାଙ୍କର ବାପ୍ତିସ୍ମରେ ସାଗର ମଧ୍ୟରେ ବାପ୍ତିତ ହୋଇଥିଲେ। ଈଶ୍ୱରଙ୍କ ପ୍ରତାପୀ ହସ୍ତର କରାମତିକୁ ସେମାନେ ଦେଖିଥିଲେ। ସେମାନେ ସ୍ୱର୍ଗଦୂତମାନଙ୍କ ଆହାରକୁ ଭୋଜନ କରିଥିଲେ, ପୁଣି ସେହି ସକଳ ପ୍ରକାର ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରିଥିଲେ। ଏହା ସତ୍ତ୍ୱେ ସେହି ଜାଗତିକ ନାରୀଗଣଙ୍କୁ ବିବାହ କରିଥିଲେ, ସେହି ନାରୀଗଣଙ୍କ ଭିତରକୁ ଆସିବା ପାଇଁ ଦେଇଥିଲେ, ପୁଣି ସେମାନଙ୍କ ସହିତ ବିବାହ କରିଥିଲେ। କେବଳ ବ୍ୟଭିଚାର ନିମନ୍ତେ ନୁହେଁ, ମାତ୍ର ସେମାନଙ୍କ ମଧ୍ୟରେ ବିବାହ କରିବାକୁ ଦେଇଥିଲେ। ଈଶ୍ୱର ସେମାନଙ୍କୁ କୌଣସି ପ୍ରକାର କ୍ଷମା କରିନଥିଲେ। ତାହା ତ ଦ୍ୱିତୀୟ ଥର ନିମନ୍ତେ ଏହାକୁ ସମ୍ମୁଖୀନ କରିଥିଲା। ପୁଣି ଏଠାରେ ଆମମାନେ ବର୍ତ୍ତମାନ ତୃତୀୟ ଥର ନିମନ୍ତେ ସେପରି ଏକ ବିଷୟକୁ ଲକ୍ଷ୍ୟ କରିଥାଉ। ପୂର୍ବରୁ ଅଧିକ ପ୍ରତାରଣା କରୁଥିବା କାର୍ଯ୍ୟଟିକୁ ଏହା ଅଟେ, ତାହା ଯେ ମର୍ମସ୍ପର୍ଶୀ ଅଟେ ଏପରି ମୁଁ ବୁଝିଥାଏ। ପୁଣି ମୁଁ ସମୟ ସମୟ ଚିନ୍ତିତ ହୋଇ ପଡ଼ିଥାଏ, ବହୁଧା ମୁଁ ବିସ୍ମୟ ପ୍ରକାଶ କରି ଅଧୀର ହୋଇଥାଏ ଯେ ଏହା କିପରି ଧରଣ ହୋଇ ପରିଚିତ ହେବ। ମୁଁ ଲୋକମାନଙ୍କ ପ୍ରତି ସେପରି କର୍କଶ ସ୍ୱଭାବ ବିଶିଷ୍ଟ ହୋଇ କିପରି ବା ପ୍ରଚାର କରିବି, ଏହାକୁ ସେପରି ଧରଣ ହେବା ପାଇଁ କିଏ ଉତ୍ସାହିତ କରିଥାଏ। ତଥାପି ମୁଁ ଧ୍ୟାନ ଦେଖିଥାଏ ଯେ ଏହା ଯଦି ଈଶ୍ୱରଙ୍କର ନଥିଲା, ତେବେ କେହି ଜଣେ ବ୍ୟକ୍ତି ସେପରି ଧୈର୍ଯ୍ୟଶୀଳ ହୋଇନଥାନ୍ତେ, ପୁଣି କେହି ଜଣେ ନାରୀ ମଧ୍ୟ ଧୈର୍ଯ୍ୟଶୀଳ ହୋଇ ଶୁଣିନଥାନ୍ତେ। ଏହା ସତ୍ତ୍ୱେ ସେମାନେ ଫେରି ଆସିଥାନ୍ତି, କାରଣ କେହି ଜଣେ ବ୍ୟକ୍ତି ଅଥବା ଶକ୍ତି ସେମାନଙ୍କ ମଧ୍ୟରେ ଅବସ୍ଥିତ ରହିଅଛି, ଯାହା ମାଧ୍ୟମରେ ସତ୍ୟରେ ଏକ କ୍ଷୀଣ ଆଲୋକ ସ୍ଥିର ଭାବେ ଅବସ୍ଥିତ ରହିଅଛି, ଯିଏକି ଏହାକୁ ନିତ୍ୟାନ୍ତ ରୂପେ ଯଥାର୍ଥତାର ବିଷୟ ବୋଲି ବୁଝିଥାନ୍ତି। ଯାହା କିଛି ହୋଇଯାଉ ନା କାହିଁକି, ଏହା ଯେ ସତ୍ୟ କଥା ଅଟେ ଏପରି ସେମାନେ ବୁଝିଥାନ୍ତି। ଏତେବେଳେ କ'ଣ ଯେ ଘଟିଥାଏ ତାହାକୁ ଧ୍ୟାନ ଦିଅନ୍ତୁ, ଏହା ଯେ ଅତି ମର୍ମସ୍ପର୍ଶୀ କଥା ଅଟେ ଏପରି ମୁଁ ଜାଣେ। ଏହା ତ ଠିକ ସେପରି ଧରଣର ଏକ କାର୍ଯ୍ୟ ଅଟେ, ଅର୍ଥାତ୍ କେହି ଜଣେ ଚିକିତ୍ସକ ଆପଣଙ୍କୁ ଔଷଧ ଦେବା ପରି କାର୍ଯ୍ୟ ଏହା ଅଟେ, ମାତ୍ର ତାହାକୁ ଗ୍ରହଣ କରିବା ନିମନ୍ତେ ଆପଣ ମନା କରିଦେଇଥାନ୍ତି। ସୁତରାଂ ଆପଣ ଯଦି ମରିଯାନ୍ତି ତାହେଲେ ଚିକିତ୍ସକଙ୍କୁ ଦୋଷୀ ବୋଲି କହିବା ଆଦୌ ଉଚିତ ହେବ ନାହିଁ। ପୁଣି ଏହା ତ ଔଷଧ ପରି ଅଟେ। ସେହି ଲୋକମାନଙ୍କର ଅବସ୍ଥା ବିଷୟ କିପରି, ଯେଉଁମାନେ କି ମୋତେ ନାରୀମାନଙ୍କ ଘୃଣାକାଳୀ ବୋଲି କହନ୍ତି, ସେମାନଙ୍କର ବିଷୟରେ କିପରି ଆପଣମାନେ ଧ୍ୟାନ ଦିଅନ୍ତୁ। ମହିଳାଗଣ ଯେପରି ଭାବରେ ଆଚରଣ କରିଥାନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ। ପୁଣି ମଣ୍ଡଳୀଟି ଯେ ବର୍ତ୍ତମାନ କେଉଁ ସ୍ଥାନରେ ଅବସ୍ଥିତ ଅଟେ ତାହାକୁ ମୁଁ ଏତଦ୍ୱାରା ସୂଚିତ କରାଇବି। ମହିଳାମାନଙ୍କର ଆଚରଣଟି ରାଜକୀୟ ମଣ୍ଡଳୀର ଦୃଶ୍ୟମାନ ଅବସ୍ଥାର ଚିତ୍ରଣ ପରି ଅଟେ, ଶାରୀରିକ ରୂପେ ଜାଗତିକ ପରି ଅଟେ, ଉଲଙ୍ଗ ହତଭାଗା ଦୀନହୀନ ଅନ୍ଧ ଅଟେ। ମାତ୍ର ଏହା ସେ ଜାଣେ ନାହିଁ, ସେହି ଲୋକଗୁଡ଼ାକ ଜାଗତିକ ମହିଳାଗଣ ତଦ୍ରୁପ ଅଟନ୍ତି। ପୁଣି ମଣ୍ଡଳୀଟି ମଧ୍ୟ ଠିକ୍ ସେହି ସମାନ ଅବସ୍ଥାରେ ଉପନୀତ ଅଟେ। ସ୍ୱାଭାବିକ ଧରଣ ନମୁନାକୁ ଆତ୍ମିକ ନମୁନାର ଦୃଷ୍ଟିକୋଣ ଦେଖନ୍ତୁ, ପ୍ରତ୍ୟେକ ଥର ଠିକ୍ ତଦ୍ରୁପ ଧରଣ ଅଟେ। ପୁଣି କୌଣସି ଦିନ ବିଚାର ସିଂହାସନ ସମ୍ମୁଖରେ ଉପସ୍ଥିତ ହେବେ, ଏହାକୁ କହିବାଟା ସେପରି ଜଣାଶୁଣା ବିଷୟ ଯେ ନୁହେଁ ତାହା ମୁଁ ଜାଣେ। ତଥାପି ଏହାକୁ ପ୍ରକାଶ କରି କହିବା ନିମନ୍ତେ କେହି ଜଣେ ବ୍ୟକ୍ତି ଯଦି ଅଭିଷିକ୍ତ ହୋଇନଥାନ୍ତି ତେବେ ତାହା ଆପଣଙ୍କ ପକ୍ଷେ ନ କହିବାଟା ହିଁ ଉତ୍ତମ କଥା ଅଟେ। ଯେହେତୁ ଆପଣ ତଦ୍ୱାରା ନକଲ କରୁଛନ୍ତି, ତତ୍ପରେ ଆପଣ ଅବଶ୍ୟ ସମସ୍ୟାରେ ପଡ଼ିଯିବେ, ନିଶ୍ଚିତ ରୂପେ ତଦ୍ରୂପ ସଙ୍କଟର ସମ୍ମୁଖୀନ ହେବେ। ପୁଣି ଧ୍ୟାନ ଦିଅନ୍ତୁ, ମୁଁ ତ ପ୍ରକୃତରେ ସେପରି ଦେଖାଯାଉଥିବାର ଅବସ୍ଥାକୁ ଅତିକ୍ରମ କରିଅଛି, ବିଗତ ଦିନମାନଙ୍କରେ ସେପରି ଅନୁଭୂତିକୁ ଲାଭ କରିଅଛି। ଜନୈକା ନାରୀଙ୍କ ମୁଖକୁ ଉନ୍ମୁକ୍ତ ଅବସ୍ଥାରେ ରଖିଥିଲି, ପୁଣି ତାଙ୍କ ମୁଖ ମଧ୍ୟକୁ ଔଷଧ ଢାଳି ଦେଇଥିଲି, ପୁଣି ତାଙ୍କ ମୁଖ ଉପରେ ନିଜ ହାତକୁ ରଖିଦେଇଥିଲି, ପୁଣି ପ୍ରତିଥର ସେ ଔଷଧକୁ ଥୁକି ଦେଇ ବାହାରକୁ କାଢି ପକାଇଥିଲେ। କିପରି ହୋଇଥାନ୍ତା ଯଦି ସେହି କ୍ଷେତ୍ରରେ ଜଣେ ଚିକିତ୍ସକ ତାହାକୁ ସେପରି କରିଥାନ୍ତେ, ଜଣେ ରୋଗୀ ପ୍ରତି ସେପରି କରିଥାନ୍ତେ, ତେବେ ତ ସେ ରୋଗୀଟି ମରିଯାଇଥାନ୍ତେ, ଯେହେତୁ ଔଷଧ ଗିଳିବା ନିମନ୍ତେ ସେ ତାହାକୁ ଅସ୍ୱୀକାର କରିଦେଇଥିଲେ। ବିଚାର ସିଂହାସନ ସମ୍ମୁଖରେ ଯେତେବେଳେ କେଶ ଗୁଡାକୁ କାଟିଦେବା ଯୋଗୁଁ, ପୁଣି ଅଧିକ ବସ୍ତ୍ର ଗୁଡାକୁ ପିନ୍ଧୁଥିବା ଯୋଗୁଁ, ପୁଣି ସେପରି ଅନ୍ୟାନ୍ୟ ଅଧର୍ମ କାର୍ଯ୍ୟ ଗୁଡ଼ିକ କରୁଥିବା ଯୋଗୁଁ ହିସାବ ଦେବାକୁ ପଡିବ। ସେତେବେଳେ ମୁଁ ତ କେବଳ ନିର୍ଦ୍ଦେଶିତ କରି ଦେଖାଉଅଛି, ପୁଣି ଅନ୍ତିମ ସମୟ ଘନେଇ ଆସୁଥିବା ଯୋଗୁଁ ସମୟଟି ଶେଷ ଅବସ୍ଥାରେ ପଦାର୍ପଣ କରୁଅଛି। ଯେତେବେଳେ କି କୌଣସି ବିଶେଷ ପ୍ରକାର ଘଟଣା ଘଟୁଥିବାର ବିଷୟକୁ ଆପଣମାନେ ଦର୍ଶନ କରିବାକୁ ଯିବେ, ଯେତେବେଳେ କୌଣସି ଏକ ବିଶେଷ ଧରଣର ଘଟଣା ସଂଘଟିତ ହେବ, ପୁଣି ଏଠା ସ୍ଥିତ ସେହି ସକଳ ପୃଷ୍ଠଭୂମିକୁ ଉପସ୍ଥାପନ କରିବା ବିଷୟ ଗୁଡ଼ିକ କେବଳ କିଛି ସମୟ ନିମନ୍ତେ ଭିତ୍ତିମୂଳକୁ ସ୍ଥାପନ କରୁଅଛି, ପୁଣି ସେପରି ଏକ ଦୂରିତ ସମାଚାରକୁ ପ୍ରଦାନ କରୁଅଛି ଯାହାକି ସକଳ ରାଷ୍ଟ୍ରଗୁଡ଼ିକୁ ଥରହର କରି ପକାଇବ। ମୁଁ ମହିଳାଗଣଙ୍କ ଉପରେ କାହିଁକି ଆକ୍ଷେପ କରି ପ୍ରଚାର କରୁଅଛି, ତାହା ତ ଏହି ଉପସ୍ଥିତି ସମୟରେ ଏଠାରେ ଅବସ୍ଥାନ ପୂର୍ବକ ରହିଅଛି, କୌଣସି ଏକ ନିଶ୍ଚିତ ଘଟଣା ନିମିତ୍ତ ସ୍ଥିରତାର ସହିତ ରହିଅଛି, ଯାହାକୁ କି ଆପଣ ଏହି ସମୟରେ ସାଂଘାତିକ ଆଘାତ ପ୍ରଦାନ କରି ଏହା ସାହାଯ୍ୟରେ ଦୂରେଇ ଦେଇପାରନ୍ତି। ପୁଣି ଯାହା କିଛି ସତ୍ୟ କଥା ଅଟେ ତାହାକୁ ମଧ୍ୟ ଯତ୍ନପୂର୍ବକ ସେମାନଙ୍କୁ କହିଦେଇପାରନ୍ତି। ପୁଣି ମୋର ଏକ ହସ୍ତକୁ ମୁଁ ସେପରି ଭାବରେ ତଳକୁ ରଖି ଅଛି, ମୁଖଟି ଯେଉଁ ସ୍ଥାନରେ ଅଛି ପ୍ରାୟତଃ ସେହି ସ୍ଥାନରେ ଧରି ରଖିଅଛି, ପୁଣି ସେମାନେ ତାହାକୁ ଅସାଧ୍ୟ ବିଷୟ ବୋଲି ଦୂରେଇ ଦେଇଅଛନ୍ତି। ତେବେ ଚିକିତ୍ସକଙ୍କ ପରି ଜଣେ ପ୍ରଚାରକଙ୍କୁ ଏପରି ସ୍ଥଳେ କିଏ ଦୋଷୀ ବୋଲି କହିପାରେ? ପୁଣି ବିଚାର ଦିନରେ ଅଗଣିତ ଜନତାଙ୍କ ସମ୍ମୁଖରେ ସବୁ ରେକର୍ଡ ଯେତେବେଳେ ବଜାଇବେ, ପୁଣି ସେମାନଙ୍କର ସମସ୍ତ ଆପଣଙ୍କୁ ଯେତେବେଳେ ବିରୋଧ କରିବ ସେତେବେଳେ ଆପଣଙ୍କର କଣ ଉତ୍ତର ହେବ? ସେତେବେଳେ ସେମାନେ ଏଥିରୁ କିପରି ଭାବରେ ନିସ୍ତାର ଲାଭ କରିବେ? ଆପଣଙ୍କର ସ୍ୱଭାବ ଅନୁସାରେ ସେମାନେ ଏହାକୁ ଅସ୍ୱୀକାର କରି ପକାଇଥାନ୍ତି। କିଛିଟା ଅଧିକା ବିଷୟ ସେମାନଙ୍କୁ ସେମାନେ ପ୍ରଚାର କରି କୁହନ୍ତୁ, ପରିଶେଷ ସେମାନେ ଆପଣଙ୍କର ମୁଣ୍ଡକୁ ଅପସନ୍ଦ କରି ହଲାଇ ଦେଇଥାନ୍ତି, ପୁଣି ଏହାକୁ ଅସ୍ୱୀକାର କରିଥାନ୍ତି, ଅସଗୁଞ୍ଚା ଦେଇଥାନ୍ତି, ପୁଣି ଏହାକୁ ଅମାନ୍ୟ କରିବାକୁ ବଦ୍ଧ ସଂକଳ୍ପ ହୋଇ ଫେରିଯାଇ ସେପରି କାର୍ଯ୍ୟ କରିଥାନ୍ତି। ଏହା ସତ୍ତ୍ୱେ ଆପଣମାନେ ପୁନଃ ଫେରି ଆସିଥାନ୍ତି, ପୁଣି ମୁଁ ତାହାକୁ ପୁନର୍ବାର ପ୍ରଚାର କରିଥାଏ। ତେବେ ଦୋଷୀ ପ୍ରକୃତରେ କିଏ ଅଟନ୍ତି? ଉପଚାର ଜଣକ ସେପରି ତ ନୁହେଁ, କୌଣସି ଔଷଧ ମଧ୍ୟ ନୁହେଁ, ମାତ୍ର ବ୍ୟକ୍ତିଙ୍କର ଆଚରଣଟା ହିଁ ଦୋଷୀ ଅଟେ, ତାହା ହିଁ ପ୍ରକୃତ ପକ୍ଷେ ସତ୍ୟ କଥା ଅଟେ। ଦେଖନ୍ତୁ, ଏହି ଦିନମାନଙ୍କ ମଧ୍ୟରୁ କୌଣସି ଏକ ଦିନ ଅତି ଭୟଙ୍କର ଧରଣର ଦିନଟିଏ ହେବ, ଯେଉଁଦିନ ଅଧର୍ମାଚାରୀ ବ୍ୟକ୍ତିଗଣ ପୁଣି ବ୍ୟଭିଚାରୀ ବଂଶଧରଟି ସର୍ବଶକ୍ତିମାନ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ମୋର ବୟସରେ କ୍ରମଶଃ ଶେଷ ହେଉଯାଉଛି, ତାହା ମୁଁ ଲକ୍ଷ୍ୟ କରିଥାଏ। ମୋର କାନ୍ଧ ଗୁଡ଼ାକ ନଈ ପଡୁଅଛି, ପୁଣି ମୁଁ ଜାଣେ ଯେ ଏହି ମଞ୍ଚ ଉପରେ ବିଗତ 30 ବର୍ଷ ଧରି ବିଗତ 33 ବର୍ଷ ଧରି ପ୍ରଚାର କରୁଥିବା ଅବସ୍ଥାରେ ମୁଁ ସେବାର କ୍ଷେତ୍ରରେ ଅବସ୍ଥାନ କରି ରହିଅଛି, ତାହା ତ ଦୀର୍ଘତମ ଜୀବନର ସୁଯୋଗ ଅଟେ। ତାହା ତ ସେପରି ସେବା କାର୍ଯ୍ୟର 33 ବର୍ଷ ସମୟର ଅବଧିଟି ଅଟେ। କେବଳ ଗୋଟିଏ ମାତ୍ର ଅତୃପ୍ତିକର ପରିସ୍ଥିତିକୁ ମୁଁ ଅନୁଭବ କରିଅଛି, ପୁଣି ତାହା ଏହିକି ଯେ ସେବା କାର୍ଯ୍ୟର ସେପରି ଏକ ଅବସରକୁ ମୁଁ 133 ବର୍ଷ ପାଇଁ ଲାଭ କରିନଥିଲି। କାରଣ ମୁଁ ଯଦି ଲାଭ କରିଥିବା ସୁଯୋଗର ଦୃଷ୍ଟିକୋଣରୁ ଏହା ତ ସର୍ବପେକ୍ଷା ଅଧିକ ସୁଯୋଗଟି ହେବ, ଯେତେବେଳେ କି ଏହି ନାଶମାନ ଶରୀରଟି ସୁସମାଚାର ପ୍ରଚାର କରିବାର ସେତିକିଟା ଅବସରକୁ ଲାଭ କରିସାରିଥିବ। ପୁଣି ଯେତେ ଅଧିକ ବିଶ୍ୱାସଯୋଗ୍ୟ ହେବା ଉଚିତ ଅଟେ, ଈଶ୍ୱର ମୋତେ ସେତିକିଟା ସତ୍ୟବାଦୀ ରହିବାକୁ ଦିଅନ୍ତୁ, ସେହି ବାକ୍ୟଟି ପ୍ରତି ସେତିକିଟା ମନୋନିବେଶ କରିବାକୁ ସମର୍ପିତ ତାର ଆତ୍ମା ଦିଅନ୍ତୁ। ପୁଣି ସେ ଯେ ଭରି ଭାବରେ କହିଥିଲେ ଠିକ୍ ସେହିପରି କହିବାକୁ ମୋତେ ସୁଯୋଗ ଦିଅନ୍ତୁ। ସେହି ମେଥଡିଷ୍ଟ ମଣ୍ଡଳୀର ସଦସ୍ୟଙ୍କୁ କିଏ ଅନୁପ୍ରାଣିତ କରିଥିଲା? ଆପଣ ଏହାକୁ ତାଙ୍କ ମଧ୍ୟରେ କିପରି ଭାବରେ ଲାଭ କରିବାକୁ ସକ୍ଷମ ହୋଇପାରିଥିଲେ? ଏହା ତ ଏହି ସ୍ଥାନରେ ଉପସ୍ଥିତ ଅଟେ। ଦାଉଦିକିଆ ମଣ୍ଡଳୀର ଯୁଗର ଅବସ୍ଥାର ମଧ୍ୟରେ ସେ ଏତେବେଳେ ଅବସ୍ଥାନ କରି ରହିଅଛନ୍ତି। ଏତେବେଳେ ପେଣ୍ଟିକଷ୍ଟାଲ ମଣ୍ଡଳୀର ସଦସ୍ୟଙ୍କୁ ଆମେ ବିଚାରକୁ ଆଣିବୁ। ସେ ତ କେଶ କାଟି ପକାଇ ନଥାନ୍ତି, ଅଧିକ ବସ୍ତୁଗୁଡ଼ାକୁ ପିନ୍ଧି ନଥାନ୍ତି, କିମ୍ବା ପ୍ରସାଧନ ଯୋଗ୍ୟ ବସ୍ତୁଗୁଡ଼ାକ ସୁଦ୍ଧା ବ୍ୟବହାର କରିନଥାନ୍ତି। ଏହା ସତ୍ତ୍ୱେ ସେ ମେଥଡିଷ୍ଟ ମଣ୍ଡଳୀର ସଦସ୍ୟଙ୍କ ଆଡ଼କୁ ଫେରି ଚାହିଁଥାନ୍ତି, ପୁଣି ଏପରି କହିଥାନ୍ତି, ସେହି ନାରୀଙ୍କ ଆଡ଼କୁ ଦେଖନ୍ତୁ ତ, ସେ କିପରି ଏପରି ଏବଂ ସେପରି କରୁଅଛନ୍ତି। କହିଥାନ୍ତି ଏହି ମହିଳା ଜଣକ ତ ଅଦୀର୍ଘ ବସ୍ତୁଗୁଡ଼ାକୁ ପିନ୍ଧି ନଥାନ୍ତି, ତଥାପି ସେ କହିଥାନ୍ତି, ପୁଣି ସେ ତ ଅଧାକଟା କେଶ ଧାରଣ କରି ରହି ବାସ କରିଥାନ୍ତି, ଏହା ଯୁକ୍ତିକୁ ସମର୍ଥ କରିଥାନ୍ତି। ଲକ୍ଷ୍ୟ କରନ୍ତି ତ, ଈଶ୍ୱରଙ୍କ ଆଡୁ ଯେତେବେଳେ ଧାର୍ମିକମାନେ ହୋଇ ଆପଣମାନେ ଅଗ୍ରସର କରିଥାନ୍ତି, ପ୍ରତିଟି ବିଷୟ ସେତିକିଟା ଅଧିକ ପାପିଷ୍ଟ ଅଧର୍ମାଚାରୀ ରୂପେ ଦୃଷ୍ଟିଗୋଚର ହୋଇଥାଏ। ପୁଣି ଅଧିକାଂଶ ସମୟରେ ପ୍ରାର୍ଥନା ସମୟରେ ଏପରି ହୋଇଥାଏ ଯେ ଆପଣମାନେ ଧାରଣ କରିପାରନ୍ତି। ପବିତ୍ର ଆତ୍ମା ଆପଣମାନଙ୍କୁ ଯେତେବେଳେ କୌଣସି ଏକ ଉଚ୍ଚସ୍ଥଳୀ ଉଠାଇ ନେଇଯାଇଥାନ୍ତି, ସେତେବେଳେ ସବୁକିଛି ବିଷୟ ସଂକଟପୂର୍ଣ୍ଣ ଅବସ୍ଥାରେ ଥିବାର ଦେଖିବାକୁ ମିଳିଥାଏ। ପୁଣି ଆପଣମାନେ ଯେତେବେଳେ ତଳକୁ ଓହ୍ଲାଇ ଆସିଥାନ୍ତି, ସେତେବେଳେ ଆପଣ ନିଜକୁ ଯେପରି ଧରଣର ଏକ ବ୍ୟକ୍ତି ପରି ଲକ୍ଷ୍ୟ କରିଥାନ୍ତି, ଲୋକମାନେ ଆପଣଙ୍କୁ ଜଣେ ବାତୁଳ ବ୍ୟକ୍ତି ପରି ଦେଖିଥାନ୍ତି। ପୁଣି ଆପଣ ତ ଅନ୍ୟ କିଛି ନ ହୋଇ ଜଣେ ମାନସିକ ପୀଡ଼ାଗ୍ରସ୍ତ ବ୍ୟକ୍ତିର ବିଚାର କରାଯାଇଥାନ୍ତି। ଆପଣ ତ ଜଣେ ମୂର୍ଖ ଲୋକ ପରି ବିବେଚିତ ହୋଇଥାନ୍ତି, ଯେହେତୁ ଆପଣ ଏପରି ଏକ ନଗ୍ନ ବ୍ୟକ୍ତି ସଦୃଶ ଚକ୍ଷୁଷର ହୋଇ ରହିଥାନ୍ତି, ଯିଏକି ସର୍ବଦା ଲୋକମାନଙ୍କୁ ତିରସ୍କାର କରୁଥିବାର ଦେଖାଦେଇଥାନ୍ତି। ତଥାପି ସେହି ମହିମାନ୍ୱିତ ସ୍ଥାନଗୁଡ଼ିକ ସୀମାରେଖାକୁ ଆପଣ ଯଦି କଦାପି ଉପସ୍ଥିତ ହୋଇଥାନ୍ତେ, ଯେଉଁ ସ୍ଥାନରେ ପହଞ୍ଚିବାରେ ଆପଣ ଈଶ୍ୱରଙ୍କ ଉପସ୍ଥିତିରେ ପହଞ୍ଚି ପାରିଥାନ୍ତେ, ଭାବ ପ୍ରଣତା ଦ୍ୱାରା ସେପରି ତ ନୁହେଁ, ମାତ୍ର ପବିତ୍ର ଆତ୍ମାଙ୍କର ଅସଲି ଉତ୍ଥାପନ ଦ୍ୱାରା ସେପରି ଅଟେ। ପୁଣି ସମସ୍ତ ପ୍ରକାରର ପରିସ୍ଥିତି ତ୍ରୁଟିପୂର୍ଣ୍ଣ ଅଟେ ବୋଲି ଦୃଶ୍ୟମାନ ହୋଇଥାଏ। ପୁଣି ସଂସ୍ଥାଗୁଡ଼ିକର ସକଳ ପ୍ରକାରର ଉଦ୍ୟମ ଗୁଡ଼ିକରୁ ଈଶ୍ୱରଙ୍କ ମହିମା ଦୂରୀଭୂତ ହୋଇସାରିଅଛି, ତାହା ହିଁ ସତ୍ୟ କଥା ଅଟେ। ଆପଣମାନଙ୍କ ମଧ୍ୟରୁ ଏପରି କେହି ଜଣେ ହେଲେ ନାହାନ୍ତି ଯିଏକି ଉତ୍ତମ ସ୍ୱଭାବ ବିଶିଷ୍ଟ ଅଟନ୍ତି। ମୋତେ ଆପଣମାନଙ୍କ ସମ୍ମୁଖରେ ଏକ ପ୍ରକାର ଉଦାହରଣ ପ୍ରସ୍ତୁତ କରିବାକୁ ଦିଅନ୍ତୁ। ଯଦି ମୁଁ କଳାପଟାଟିଏ ଲାଭ କରିପାରନ୍ତି ତେବେ ତଥାପି ଆପଣମାନେ ଏଆଡ଼କୁ ଧ୍ୟାନ ଦିଅନ୍ତୁ ବୋଲି ମୁଁ ଇଚ୍ଛା କରେ। ମୁଁ ସେପରି ଧରଣର ଏକ ବୃତ୍ତଟିଏ ଏତେବେଳେ ଏଠାରେ ଚିତ୍ରଣ କରିବାକୁ ଯାଉଅଛି। ପୁଣି ଏହି ବୃତ୍ତଟିର ମଧ୍ୟରେ ମୁଁ ଆଉ ଗୋଟିଏ ସାନ ବୃତ୍ତକୁ ମଧ୍ୟ ଅଙ୍କନ କରିବାକୁ ଯାଉଅଛି, ତାହା ସେପରି ଭାବରେ ଦୁଇଟି ବୃତ୍ତକୁ ଧାରଣ କରାଯାଇଅଛି। ପୁଣି ସେହି ଦୁଇଟି ବୃତ୍ତର ମଧ୍ୟରେ ମୁଁ ଆଉ ଗୋଟିଏ ବୃତ୍ତକୁ ସୁଦ୍ଧା ଅଙ୍କନ କରିବାକୁ ଯାଉଅଛି। ଏହିପରି ଭାବରେ ବର୍ତ୍ତମାନ ତିନୋଟି ବୃତ୍ତ ଅଙ୍କିତ ଅଟେ, ତିନୋଟି ପରିଧି ବିଶିଷ୍ଟ ବୃତ୍ତ ଗୁଡ଼ାକ ଅଟନ୍ତି। ପୁଣି ତାହା ତ ଆପଣମାନେ ଅଟନ୍ତି, ତାହା ଈଶ୍ୱରଙ୍କର ପରିଚୟ ଅଟେ। ଈଶ୍ୱର ତ୍ରିତ୍ୱରେ ଏକ ଅଟନ୍ତି, ପୁଣି ତ୍ରିତ୍ୱ ବିନା ସେ ଆଦୌ ଈଶ୍ୱର ନୁହନ୍ତି, ସେ ତ ଅନ୍ୟ କୌଣସି ଦ୍ୱିତୀୟ ପନ୍ଥାରେ ତଦ୍ରୂପ ପ୍ରଘଟିତ ହୋଇପାରନ୍ତି ନାହିଁ। ପୁଣି ଆପଣମାନେ ତ୍ରିତ୍ୱ ବ୍ୟକ୍ତିତ୍ୱ ରୂପେ ଯେପରି ପରିଚିତ ଅଟନ୍ତି, ଏହା ବ୍ୟତୀତ ଆପଣମାନେ ତ କୌଣସି ପ୍ରକାର ପ୍ରଘଟ ହୋଇପାରନ୍ତି ନାହିଁ। ଅର୍ଥାତ୍ ଆତ୍ମା ପ୍ରାଣ ଓ ଶରୀର ବିଶିଷ୍ଟ ନଥାଇ ଆପଣ ଏକ ବ୍ୟକ୍ତିତ୍ୱ ରୂପେ ପରିଚିତ ହୋଇପାରନ୍ତି ନାହିଁ। ସେପରି ବିଷୟରୁ କୌଣସି ଗୋଟିକର ବିନୁ ଆପଣ କଦାପି ପୂର୍ଣ୍ଣାଙ୍ଗ ବ୍ୟକ୍ତିଟିଏ ନୁହନ୍ତି, ବୁଝନ୍ତି ତ? ଆପଣ ମଧ୍ୟରେ ପ୍ରାଣଟି ଯଦି ରହିନଥାନ୍ତା ତେବେ ଆପଣ ତ କୌଣସି ମତେ ବ୍ୟକ୍ତିଟିଏ ହୋଇପାରିନଥାନ୍ତେ। ପୁଣି ଆପଣଙ୍କ ମଧ୍ୟରେ ଯଦି ଆତ୍ମା ରହିନଥାନ୍ତା ତେବେ ଆପଣ ମଧ୍ୟ କୌଣସି ପ୍ରକାରେ ଜଣେ ମନୁଷ୍ୟ ବୋଲି ବିଚାରିତ ହୋଇପାରିନଥାନ୍ତେ। ପୁଣି ଆପଣଙ୍କର ଶରୀରଟିଏ ଯଦି ନଥାନ୍ତା ତେବେ ତ ଆପଣ କେବଳ ଆତ୍ମାଟିଏ ହୋଇ ରହିଥାନ୍ତେ, ମାତ୍ର ଶରୀରଟିଏ ହୋଇନଥାନ୍ତେ। ସୁତରାଂ ସତ୍ତାର ତ୍ରିତ୍ୱ ପଦବୀଗୁଡ଼ିକ ସହିତ ଥାଇ ଈଶ୍ୱର ପୂର୍ଣ୍ଣାଙ୍ଗ ଅଟନ୍ତି। ତିନୋଟି ବ୍ୟକ୍ତିତ୍ୱର ସଂଯୁକ୍ତିକରଣ ସେପରି ନୁହେଁ, ମାତ୍ର ଏକମାତ୍ର ବ୍ୟକ୍ତି ତିନୋଟି ପଦବୀଗୁଡ଼ିକରେ ପରିଚିତ ଅଟନ୍ତି, ପିତା ପୁତ୍ର ପବିତ୍ର ଆତ୍ମା, ଏକମାତ୍ର ସତ୍ୟ ପରମେଶ୍ୱରଙ୍କର ତିନୋଟି ପ୍ରଗଟୀକରଣର ଚିତ୍ର ଅଟେ। ଏଠାରେ ଧ୍ୟାନ ପ୍ରଦାନ କରନ୍ତୁ, କେବଳ ଅପେକ୍ଷା କରି ରହିଥାନ୍ତୁ। ମୁଁ କିଛି ସମୟ ପୂର୍ବେ ମୁଁ ଯେ ତାହା ପାଠ କରିଥିଲି ଏପରି ବିଶ୍ୱାସ କରିଥାଏ, ତାହାକୁ ଧ୍ୟାନପୂର୍ବକ ଶ୍ରବଣ କରନ୍ତୁ। ଲାଓଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଆମେନ୍, ଯେ ଈଶ୍ୱର ସୃଷ୍ଟି ଆଦିକର୍ତ୍ତା, ସେ ଏହି କଥା କହନ୍ତି। ଈଶ୍ୱର ତ ଜଣେ ସ୍ରଷ୍ଟା ଅଟନ୍ତି, ସୁତରାଂ ସେ କଦାପି କିପରି ଭାବରେ ସୃଷ୍ଟି ହୋଇଥିଲେ? ପୁଣି ଏହା ତ ଈଶ୍ୱରଙ୍କ ସୃଷ୍ଟିର ଆଦିକର୍ତ୍ତା ଅଟନ୍ତି। ଈଶ୍ୱର ଯେତେବେଳେ ଅର୍ଥାତ୍ ସେହି ଆତ୍ମାଟି ଯେତେବେଳେ ଏକ ମନୁଷ୍ୟ ଶରୀରରେ ଦେହଧାରୀ ହୋଇଥିଲେ, ତାହା ତ ସୃଷ୍ଟି କରିଥିବା ଈଶ୍ୱରଙ୍କ ଗଠନଟି ଥିଲା। ସୃଷ୍ଟିକର୍ତ୍ତା ଈଶ୍ୱର ସ୍ୱୟଂରୁ ସୃଷ୍ଟି ପ୍ରାଣୀ ରୂପେ ପରିଚିତ ହୋଇଥିଲେ। ସେହି ଈଶ୍ୱର ଯିଏକି ଧୂଳିକଣାକୁ ସୃଷ୍ଟି କରିଥିଲେ, ଯବକ୍ଷର ଯାନକୁ, ଶ୍ୱେତସାରକୁ, କସ୍ମିକ ଜ୍ୟୋତିକୁ, ପେଟ୍ରୋଲିୟମ ତୈଳକୁ ସୃଷ୍ଟି କରିଥିଲେ, ସେ ସକଳ ବସ୍ତ୍ରୀକୁ ଏକତ୍ରିତ କରିଥିଲେ। ପୁଣି ଈଶ୍ୱରଙ୍କ ସୃଷ୍ଟିର ଆଧିକର୍ତ୍ତା ରୂପେ ନିଜକୁ ସୃଷ୍ଟି କରିଥିଲେ। ସେହି ଆମେନ୍ ତାହା ହିଁ ସର୍ବଶେଷ ଅଟନ୍ତି। ଆମେନ୍ କହିବାର ଅର୍ଥ ଏହା ତଦ୍ରୁପ ଧରଣ ହେଉ ସେପରି ଅଟେ। ଈଶ୍ୱର ଆପଣଙ୍କର ସୃଷ୍ଟିକୁ ଯେତେବେଳେ ଶେଷ କରିଥିଲେ ତାହା ହିଁ ଈଶ୍ୱରଙ୍କର ସର୍ବଶେଷ ନିଷ୍ପତ୍ତି ଥିଲା। ପୁଣି ତାହା କିପରି ଧରଣ ଥିଲା? ଈଶ୍ୱରଙ୍କୁ କେହି କେବେ ଦେଖିନାହିଁ, ମାତ୍ର ଈଶ୍ୱରଙ୍କ କଳସ୍ଥିତ ଏକମାତ୍ର ପୁତ୍ର ତାହାଙ୍କୁ ପ୍ରକାଶିତ କଲେ। ଆପଣମାନେ ଏହାକୁ ବୁଝିଲେ ତ? କେବଳ କିଛି ମିନିଟ ପାଇଁ ଏପରି କୁହନ୍ତୁ, ଆପଣମାନେ ତରବର ହୁଅନ୍ତୁ ନାହିଁ। ଆସନ୍ତୁ କଲସ୍ୟ ପୁସ୍ତକକୁ ଆମମାନେ ଖୋଲିବା, କେବଳ ଗୋଟିଏ ମାତ୍ର କ୍ଷଣ ପାଇଁ ସେପରି କରିବା। ମୁଁ କେବଳ ସେପରି କିଛି କ୍ଷଣ ପାଇଁ କରିଥାଏ, ମୋର ମସ୍ତିଷ୍କକୁ ଧର୍ମଶାସ୍ତ୍ରର ଅଂଶଟିଏ ଆସିଥାଏ। ଆସନ୍ତୁ କଲସ୍ୟ ନାମକ ପୁସ୍ତକଟିକୁ ଖୋଲିବା, କଲସ୍ୟ ପୁସ୍ତକକୁ ଖୋଲିବା, ତାହାକୁ ଧ୍ୟାନ କରିବା। ତାହେଲେ ଏକ ମଧ୍ୟ ଅଟେ ସେପରି ମୁଁ ବିଶ୍ୱାସ କରିଥାଏ। ମୋତେ ତାହା ଉପରେ ଟିକେ ନଜର ପକାଇବାକୁ ଆବଶ୍ୟକ ରହିଅଛି, ଯେହେତୁ ଏହି ସ୍ଥାନରେ ତାହା ସେପରି ଗ୍ରହଣୀୟ ଅନୁମୋଦିତ ନୁହେଁ। ସୁତରାଂ ମୁଁ କରିବି ଯେପରିକି ମୁଁ ପ୍ରାୟତଃ କରି ଆସୁଥିଲି। ସେତେବେଳର ଘଟଣା ଅଟେ ଯେତେବେଳେ ମୁଁ ଜଣେ ଯୁବା ପ୍ରଚାରକ ଥିଲି। ସେହି ସମୟଗୁଡ଼ିକର ଉପରେ ମୁଁ ଧ୍ୟାନମଗ୍ନ ହୋଇ ଚିନ୍ତା କରିପାରୁଥିଲି। ପୁଣି ଠିକ୍ ଏହି ସମୟରେ ସେପରି କରିପାରିଥାଏ, ତଥାପି ମୁଁ ବୃଦ୍ଧ ହୋଇଯାଉଥିବା କାରଣରୁ ସେପରି ଆଉ କରିପାରିନଥାଏ। ଆସନ୍ତୁ ନବମ ଅଧ୍ୟାୟରୁ ପାଠ କରିବାକୁ ଆରମ୍ଭ କରିବା। ପୁଣି ସେହି କାରଣରୁ ଖ୍ରୀଷ୍ଟ ଯେ କିଏ ଥିଲେ ସେ ବିଷୟରେ ପାଉଲ କଲସ୍ୟମାନଙ୍କୁ କହୁଅଛନ୍ତି। ଏଣୁ ତାହା ଶୁଣିବା ଦିନଠାରୁ ଆମମାନେ ମଧ୍ୟ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା ଓ ବିନତି କରିବାରୁ କ୍ଷାନ୍ତ ହେଉ ନାହୁଁ, ଯେପରି ତୁମମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୋଇ ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପ୍ରଭୁଙ୍କୁ ସର୍ବପ୍ରକାର ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର, ଅର୍ଥାତ୍ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅ, ଏବଂ ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁ ହେବା ନିମନ୍ତେ ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ। ପୁଣି ଯେଉଁ ପିତା ଦୀପ୍ତିରେ ସାଧୁମାନଙ୍କ ଅଧିକାରର ସହଭାଗୀ ହେବା ନିମନ୍ତେ ତୁମମାନଙ୍କୁ ଯୋଗ୍ୟ କରିଛନ୍ତି, ତାହାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ। ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଧ୍ୟାନ ଦିଅନ୍ତୁ, ଏହି ସ୍ଥାନରେ ଆମମାନେ ସେ ବିଷୟଟି ରୂପରେ ପଦାର୍ପଣ କରୁଅଛୁ। ତାଙ୍କଠାରେ ଆମମାନେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି, ଏହାକୁ ବୁଝନ୍ତି ତ? ପନ୍ଦର ପଦ ଅଟେ, କଲସ୍ୟ ଏକମ ଅଧ୍ୟାୟର ପନ୍ଦର ପଦ ଅଟେ। ସମସ୍ତ ସୃଷ୍ଟିର ପ୍ରଥମ ଜାତ, ଆମେନ୍। ତେବେ ସେ କିଏ ଅଟନ୍ତି? ସମସ୍ତ ସୃଷ୍ଟିର ପ୍ରଥମ ଜାତ, ତାହା ସ୍ୱର୍ଗଦୂତ ହୋଇଥାନ୍ତୁ, ତାହା ଅନ୍ୟ ଯେକୌଣସି ସୃଷ୍ଟ ବସ୍ତୁ ହୋଇଥାନ୍ତୁ ନା କାହିଁକି, ମାତ୍ର ସେ ହିଁ ତ ସମସ୍ତ ସୃଷ୍ଟିର ପ୍ରଥମ ଜାତ ଅଟନ୍ତି। କାରଣ ଦୃଶ୍ୟ କି ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି। ତାହାକୁ ଯେକୌଣସି ବସ୍ତୁ ହେବାକୁ ଦିଅନ୍ତୁ କିମ୍ବା ହୋଇପାରିଥାଏ, ଅନ୍ୟ କୌଣସି ବସ୍ତୁ ନୁହନ୍ତି। ପୁଣି ତାଙ୍କଠାରେ ପୁଣି ସେହି ଏଥିରୁ ସେ ଅଟନ୍ତି, ସମସ୍ତ ବିଷୟ ସୃଷ୍ଟି ହେବା ପୂର୍ବରୁ ସେ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ତାହା ପିତା, ପୁତ୍ର, ପବିତ୍ର ଆତ୍ମା କିମ୍ବା ଅନ୍ୟ ଯେ କେହି ହୁଅନ୍ତୁ ନା କାହିଁକି, କିମ୍ବା ତାହା ଅନ୍ୟ ଯାହା କିଛି ହୋଇଥାଉ ନା କାହିଁକି, ତଥାପି ସେ ସମସ୍ତ ସୃଷ୍ଟିର ପ୍ରଥମ ଜାତ ଅଟନ୍ତି। ସେହି ସକଳ ସୃଷ୍ଟ ବସ୍ତୁଗୁଡ଼ିକର ପୂର୍ବେ ସେ ଅଛନ୍ତି, ତାହା ସ୍ୱର୍ଗରେ ହେଉ ଅଥବା ମର୍ତ୍ତରେ ହେଉ, ଦୃଶ୍ୟ ହେଉ ଅବା ଅଦୃଶ୍ୟ ହେଉ, କିମ୍ବା ତାହା ଅନ୍ୟ ଯେକୌଣସି ବସ୍ତୁ ହୋଇଥାଉ ନା କାହିଁକି, ଈଶ୍ୱରଙ୍କ ପୁତ୍ର ଏହି ସକଳ ବସ୍ତୁଗୁଡ଼ିକର ପୂର୍ବେ ବିଦ୍ୟମାନ ଅଟନ୍ତି। ଏହା ସତ୍ୟ କଥା ନୁହେଁ କି? ତାହା ଯେ ସିଂହାସନ, ଆଧିପତ୍ୟ, କର୍ତ୍ତାପଣ, ପୁଣି ଅନ୍ୟ ଯାହା କିଛି ଅଧିକାର ହୋଇଥାଏ ନା କାହିଁକି, ସେଗୁଡ଼ିକୁ ମୁଁ ଭୃକ୍ଷେପ କରିନଥାଏ। ତାହା ସ୍ୱର୍ଗୀୟ ସିଂହାସନ ଗୁଡ଼ିକ, ରାଜ୍ୟ ଗୁଡ଼ିକ କିମ୍ବା ଅଲୌକିକ ଶକ୍ତି ଗୁଡ଼ିକର ଅଧୀନସ୍ଥ ଥାଇ ସେଗୁଡ଼ିକ ଅନ୍ୟ ଯେକୌଣସି ବସ୍ତୁ ଗୁଡ଼ିକ ହୋଇଥାନ୍ତୁ ନା କାହିଁକି, ଅନନ୍ତକାଳୀନ ଯୁଗ ମଧ୍ୟରେ ଅବସ୍ଥାନ କରି ସେଗୁଡ଼ିକ ଅନ୍ୟ ଯାହା କିଛି ବିଷୟ ହୋଇଥାନ୍ତୁ ନା କାହିଁକି, ସେମାନେ ଦୂତଗଣ, କର୍ତ୍ତାପଣ କିମ୍ବା ତାହା ଅନ୍ୟ ଯାହା କିଛି ସମ୍ଭବ ଥିଲା ନା କାହିଁକି, ସେ ତ ସବୁର ପୂର୍ବେ ବିଦ୍ୟମାନ ଥିଲେ। ଆମେନ୍। ଆପଣମାନେ ତାଙ୍କୁ ଧ୍ୟାନ କରିପାରନ୍ତି ନାହିଁ କି? ସେ ତ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଥିଲେ, ପୁଣି ସମସ୍ତ ବିଷୟ ତାଙ୍କ ଦ୍ୱାରା ସୃଷ୍ଟ ହେଲା, ସେ ତ ଅଟନ୍ତି, ତାହା ସତର ପଦ ଅଟେ। ସମସ୍ତ ବିଷୟ ସୃଷ୍ଟ ହେବା ପୂର୍ବରୁ ସେ ଅଛନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ତାଙ୍କ ବିନା ଅନ୍ୟ କୌଣସି ବସ୍ତୁ ଏହାକୁ ଆଦୌ ସମ୍ପନ୍ନ କରିପାରନ୍ତି ନାହିଁ। ସେ ପରମେଶ୍ୱର ପିତା ହୋଇଥାନ୍ତୁ ନା କାହିଁକି, କିମ୍ବା ପରମେଶ୍ୱର ପବିତ୍ର ଆତ୍ମା ହୋଇଥାନ୍ତୁ ନା କାହିଁକି, ସେମାନେ ଦୂତଗଣ ହୋଇଥାନ୍ତୁ ନା କାହିଁକି, କର୍ତ୍ତାପଣ ଶକ୍ତି ଆଧିପତ୍ୟ ତାହା ଅନ୍ୟ ଯେକୌଣସି ବିଷୟ ହୋଇଥାଏ ନା କାହିଁକି, ସେଗୁଡ଼ିକ ଅନ୍ୟ ଯେକୌଣସି ବିଷୟ ହୋଇଥାନ୍ତୁ ନା କାହିଁକି। ସମସ୍ତ ବିଷୟ ତାଙ୍କରି ଅଧିକାରଭୁକ୍ତ ଅଟେ, ସମସ୍ତ ପ୍ରକାର ବସ୍ତୁଗୁଡ଼ାକ ତାଙ୍କ ଦ୍ୱାରା ଅସ୍ତିତ୍ୱାଧୀନ ଅଟନ୍ତି। ସେ ଅଟନ୍ତି ଆଉ ସେ ମଣ୍ଡଳୀ ରୂପ ଶରୀରର ମସ୍ତକ ସ୍ୱରୂପ, ସେ ଆଦି ମୃତମାନଙ୍କ ମଧ୍ୟରୁ ପ୍ରଥମ ଜାତ, ତାହା ହିଁ ଅଟନ୍ତି। ପୁଣି ଯାହାକୁ ଉଦ୍ଧାର ଦେବା ପାଇଁ ସେ ଆସିଥିଲେ ତାହା ନିମନ୍ତେ ଉତ୍ଥାପିତ ହୋଇଥିଲେ, ଅର୍ଥାତ୍ ତାହା ସେପରି ଅଟେ ଯେଉଁମାନେ ନିମନ୍ତେ ସେ ଆସିଥିଲେ ଉଦ୍ଧାର ଦେବା ପାଇଁ, ଯେପରି ସମସ୍ତ ବିଷୟରେ ସେ ଅଗ୍ରଗଣ୍ୟ ହୁଅନ୍ତି, ଅଗ୍ରଗଣ୍ୟ ହୋଇପାରିଥାନ୍ତି। ଏହାର ଅର୍ଥ ଯେ କିପରି ଅଟେ ତାହା ଆପଣମାନେ ଜାଣନ୍ତି କି? ଏହାର ଅର୍ଥ ସର୍ବେ ସର୍ବା ଅଟେ। ଯାହା କିଛି ବସ୍ତୁ କଦାପି ସୃଷ୍ଟ ହୋଇଥିଲା ସେ ସବୁ ଉପରେ ସେ ଅଗ୍ରଗଣ୍ୟ ଅଟନ୍ତି। ସକଳ ଦୂତଗଣ, ସକଳ ଅସ୍ତିତ୍ୱ ଲାଭ କରିଥିବା ବସ୍ତୁଗୁଡ଼ିକ, ସେହି ସକଳ ବସ୍ତୁଗୁଡ଼ିକ ଯାହା କିଛି ପରିଚିତ ହୋଇ ରହିଅଛି ସେ ସେହି ସକଳ ବସ୍ତୁଗୁଡ଼ିକ ଉପରେ ସର୍ବେ ସର୍ବା ଅଟନ୍ତି। ଏହା ସ୍ପଷ୍ଟଜନକ, ବ୍ୟକ୍ତିଟି କିଏ ଭଲା ଅଟନ୍ତି, ଏହା କିଏ ହୋଇପାରନ୍ତି, ସକଳ ବସ୍ତୁଗୁଡ଼ିକର ଉପରେ ଅଗ୍ରଗଣ୍ୟ ଅଟନ୍ତି। ପୁଣି ଶାନ୍ତି ସ୍ଥାପନ କରିବା ଦ୍ୱାରା ଆସନ୍ତୁ ଧ୍ୟାନ କରି ଦେଖିବା, କେବଳ କିଛି କ'ଣ ନିମନ୍ତେ ଅପେକ୍ଷା କରନ୍ତୁ ଅଗ୍ରାଧିକାର, କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ ତାହାଙ୍କ ତଳେ ସମସ୍ତ ପୂର୍ଣ୍ଣତା ବାସ କରିବ, ସମସ୍ତ ବିଷୟର ପୂର୍ଣ୍ଣତା ବାସ କରିବ। ଈଶ୍ୱରଙ୍କର ସମସ୍ତ ପୂର୍ଣ୍ଣତା, ଦୂତଗଣଙ୍କର ସବୁକିଛି ପୂର୍ଣ୍ଣତା, ସମୟର ସମସ୍ତ ପୂର୍ଣ୍ଣତା, ଅନନ୍ତକାଳୀନ ଯୁଗର ସମସ୍ତ ପୂର୍ଣ୍ଣତା, ସମସ୍ତ ପୂର୍ଣ୍ଣତା ତାଙ୍କଠାରେ ବାସ କରିବ। ସେହି ବ୍ୟକ୍ତି ଜଣକ ସେପରି ଧରଣର ହିଁ ଅଟନ୍ତି। ପୁଣି ତାହାଙ୍କ କୃଷର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ସହିତ ମିଳନ କରନ୍ତି। ହଁ, ତାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ଏଠାରେ ସେହି ମହାନ ଅସ୍ତିତ୍ୱଙ୍କର ଏପରି ଧରଣର ପରିଚୟଟି ଦୃଷ୍ଟିଗୋଚର ଅଟେ, ଯାହାଙ୍କ ବିଷୟରେ ଆମେ ଆଲୋଚନା କରୁଅଛୁ। ଈଶ୍ୱରଙ୍କ ସୃଷ୍ଟିର ପ୍ରଥମ ଜାତ ସେ ହିଁ ଅଟନ୍ତି, ଆଉ ସେ ତ ଏତେବେଳେ ସେହି ମନ୍ଦିରର ମଣ୍ଡଳୀର ମସ୍ତକ ସ୍ୱରୂପ ଅଟନ୍ତି। ପୁଣି ତାଙ୍କର ସମସ୍ତ ଉଦ୍ଦେଶ୍ୟର କେନ୍ଦ୍ରବିନ୍ଦୁଟି ତାହା ତ ମଣ୍ଡଳୀ ହିଁ ଅଟେ। ପୁଣି ଏହି ମଣ୍ଡଳୀର ସଦସ୍ୟତାକୁ କିମ୍ବା ଏହାର ଅଂଶୀଦାର ସ୍ୱରୂପ ହେବାକୁ ଆମମାନେ କିପରି ଭାବରେ ସକ୍ଷମ ହୋଇପାରିବା? ଏକ ଆତ୍ମାଙ୍କ ଦ୍ୱାରା ଆମମାନେ ଏକ ଶରୀରରେ ଅଂଶୀବା ନିମନ୍ତେ ବାପ୍ତିତ ହୋଇଅଛୁ। ମଣ୍ଡଳୀଟି ତାହା ତ ଖ୍ରୀଷ୍ଟଙ୍କର ଶରୀର ଅଟେ, ଏହା କଦାପି ଅକୃତକାର୍ଯ୍ୟ ହୋଇପାରେ ନାହିଁ। ପୁଣି ଯାହା ଘଟିଥିଲା ତାହା ଏହି ସ୍ଥାନରେ ପରିଚିତ ଅଟେ। ପୁଣି ଏହାକୁ ଧ୍ୟାନ ଦିଅନ୍ତୁ, ଅତି ଛୋଟ ଧରଣର ଏକ ଦୃଷ୍ଟାନ୍ତ ରୂପୀ ନକ୍ସା ଏଠାରେ ସୁପରିଚିତ ଅଟେ। ପୁନଶ୍ଚ ଏହି ବାହ୍ୟିକ ମନୁଷ୍ୟ ଜନକ ତ ମାଂସମୟ ଶରୀରଧାରୀ ଏକ ପ୍ରାଣୀ ଅଟେ, ତାହା ହିଁ ସେହି କାୟା ଅଟେ ଯାହାକୁ ଆମମାନେ ଦେଖିଥାଉ, ଯାହାକୁ ଆମମାନେ ଲକ୍ଷ୍ୟ କରିଥାଉ। ପୁଣି ଏହି ଏହି କାୟାଟିର ମଧ୍ୟରେ ପାଞ୍ଚଟି ଅନ୍ତର୍ନିହିତ ଇନ୍ଦ୍ରିୟ ଗୁଡାକ ଅବସ୍ଥାନ କରି ରହିଅଛନ୍ତି। ପୁଣି ବ୍ୟାକରଣ ଜ୍ଞାନହାରୀ ଯେକୌଣସି ବିଦ୍ୟାର୍ଥୀଗଣ ଏହାକୁ ଜାଣନ୍ତି ଯେ, ଏପରିକି ମୁଁ ମଧ୍ୟ ଜାଣେ ଯେ ପ୍ରତ୍ୟେକ ଏହା ଜାଣନ୍ତି ଯେ ଶରୀରକୁ ଆୟତ୍ତ କରି ରଖିବା ନିମନ୍ତେ ପାଞ୍ଚଟି ଇନ୍ଦ୍ରିୟ ଗୁଡାକ କାର୍ଯ୍ୟରତ ଅଛନ୍ତି। ସେଗୁଡ଼ିକ ଦର୍ଶନେନ୍ଦ୍ରିୟ, ସ୍ପର୍ଶନେନ୍ଦ୍ରିୟ, ରସନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ ଓ ଶ୍ରବଣେନ୍ଦ୍ରିୟ ଅଟନ୍ତି। ଏଗୁଡ଼ିକ ବିନୁ ଆପଣମାନେ ଶରୀରକୁ ସ୍ପର୍ଶ ସୁଦ୍ଧା କରିପାରନ୍ତି ନାହିଁ। ଶରୀରର ତତ୍ତ୍ୱଜ୍ଞାନକୁ ବୁଝିବା ନିମନ୍ତେ କେବଳ ସେଗୁଡ଼ିକ ହିଁ ଅଭିନ୍ନ ପନ୍ଥାଗୁଡ଼ିକ ଅଟନ୍ତି, ଅର୍ଥାତ୍ ଦର୍ଶନେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ, ସ୍ପର୍ଶନେନ୍ଦ୍ରିୟ, ଘ୍ରାଣେନ୍ଦ୍ରିୟ, ଶ୍ରବଣେନ୍ଦ୍ରିୟ ସେଗୁଡ଼ିକ ହିଁ ଅଟନ୍ତି। ଆପଣମାନେ ଏହାଦ୍ୱାରା ଦେଖିପାରନ୍ତି, ଚାଖିପାରନ୍ତି, ସ୍ପର୍ଶ କରିପାରନ୍ତି ଇତ୍ୟାଦି। ପୁଣି ବାହ୍ୟିକ ବିଷୟଟି ଯାହାକି ଏହା ସହିତ ସମ୍ବନ୍ଧିତ ଅଟେ ତାହା ତ ମନ୍ଦ ଆଚରଣ ଅଟେ। ପୁଣି ଏହି କାୟାଟିର ମଧ୍ୟରେ ଥିବା ଶକ୍ତି ତାହା ତ ଆତ୍ମା ଅଟେ, ଯଦ୍ୱାରା ଆପଣ ଜନ୍ମଲାଭ କଲା ଉତ୍ତରେ ଜଣେ ବ୍ୟକ୍ତି ରୂପେ ଗଣ୍ୟ ହୋଇଥାନ୍ତି। ତାଙ୍କରି ନିମନ୍ତେ ଶ୍ୱାସବାୟୁଟି ଏହା ମଧ୍ୟରେ ସଞ୍ଚାଳିତ ହୋଇପାରିଥାଏ। ସେହି ଆତ୍ମାଟି ଜାଗତିକ ସ୍ୱଭାବରେ ଭରପୁର ଅଟେ, ଯେହେତୁ ଏହା ତ ଈଶ୍ୱରଙ୍କ ଠାରୁ ଦତ୍ତ ହୋଇନଥିଲା, କିନ୍ତୁ ଏହା ତ ଈଶ୍ୱରଙ୍କ ଦ୍ୱାରା ଆଜ୍ଞାଧୀନ କରାଯାଇ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହାକୁ ଆପଣମାନେ ଏତେ ବୁଝିଲେ କି, ଯେହେତୁ ଜଗତରେ ଜାତ ହେଉଥିବା ସେହି ପ୍ରତ୍ୟେକ ସନ୍ତାନ ସେ ତ ପାପରେ ଜାତ ହୋଇଅଛି, ଅଧର୍ମରେ ଗଠିତ ହୋଇଅଛି, ପୁଣି ମିଥ୍ୟାବାଦୀ ହୋଇ ଏହି ଜଗତକୁ ଆସିଅଛି। ଏହା ସତ୍ୟ କଥା ଅଟେ ନା? ସୁତରାଂ ସେହି ବ୍ୟକ୍ତିଟି ଅନ୍ତର୍ନିହିତ ସ୍ୱଭାବ ଅନୁସାରେ ସେ ଜଣେ ପାପୀ ଅଟେ, ଆରମ୍ଭରୁ ସେପରି ଆଚରଣ ବିଶିଷ୍ଟ ଅଟେ। ତଥାପି ଏତେବେଳେ ବୁଝନ୍ତୁ, ପୁଣି ଏହା ପାଞ୍ଚଟି ଅନ୍ତର୍ନିହିତ ଶକ୍ତିଗୁଡ଼ାକୁ ଲାଭ କରିଅଛି। ଆଉ ସେହି ପାଞ୍ଚଟି ଅନ୍ତର୍ନିହିତ ଶକ୍ତିଗୁଡ଼ିକ ତ ମୁଁ ଯେ ସେଗୁଡ଼ିକ ସଠିକ ରୂପେ ବର୍ଣ୍ଣନା କରିପାରିବି, ସେପରି ଏକ ଚିନ୍ତାଧାରାକୁ ମୁଁ ଆଦୌ ଭରସା କରୁନାହିଁ। ଯେତେବେଳେ ଏହା ସର୍ବପ୍ରଥମେ ମୁଁ ଯେପରି ଜାଣିଥାଏ ତାହା ବିଚାର ବୁଦ୍ଧି ଅଟେ, ସୁବିବେଚନା, ପୁଣି ସ୍ନେହ, ନିର୍ଣ୍ଣୟ କରିବା ଶକ୍ତି ଇତ୍ୟାଦି ଅଟନ୍ତି। ହଁ, ସୁବିବେଚନା ସମ୍ପନ୍ନ ଜ୍ଞାନ, ସ୍ନେହ, ପୁଣି ବିବେକ ସେପରି ଅଟେ। ଆତ୍ମାଙ୍କ ମଧ୍ୟରେ ସେହିପରି ଧରଣ ପାଞ୍ଚଟି ଅନ୍ତର୍ନିହିତ ଶକ୍ତିଗୁଡ଼ାକ ରହିଅଛନ୍ତି। ଶରୀର ଦ୍ୱାରା ଆପଣମାନେ କଦାପି ଚିନ୍ତା କରିପାରନ୍ତି ନାହିଁ, ମାତ୍ର ଆପଣଙ୍କ ଆତ୍ମାଙ୍କ ଦ୍ୱାରା ଆପଣ ନିଶ୍ଚିତ ରୂପେ ଚିନ୍ତା କରିଥାନ୍ତି। ଆପଣଙ୍କ ଶରୀର ମଧ୍ୟରେ ଆପଣ ତ ସୁବିବେଚନାର ଜ୍ଞାନଟିକୁ ଧାରଣ କରି ରହିପାରନ୍ତି ନାହିଁ, ଏହା ମଧ୍ୟରେ କୌଣସି ପ୍ରକାରେ ମାନସିକ ଶକ୍ତି ଗୁଡ଼ାକ ଆଦୌ ରହିନାହାନ୍ତି, ଆପଣଙ୍କ ଶରୀରଟି ଏହାକୁ ଲାଭ କରିନାହିଁ। ସୁତରାଂ ନିଜର ଆତ୍ମା ଦ୍ୱାରା ଆପଣଙ୍କୁ ତ ଅବଶ୍ୟ ଚିନ୍ତା କରିବାକୁ ହିଁ ଅଛି, ଆପଣଙ୍କୁ ଯୁକ୍ତି ବାଢ଼ିବାର ଅଧିକାର ରହିଅଛି, ମାତ୍ର ଆପଣଙ୍କ ଶାରୀରିକ ଅସ୍ତିତ୍ୱର ସହିତ ଥାଇ ଆପଣ କଦାପି ଯୁକ୍ତି କରିପାରନ୍ତି ନାହିଁ, ଯେହେତୁ ଯୁକ୍ତି ତାହା ତ ଶୁଣିପାରେ ନାହିଁ, ଦେଖିପାରେ ନାହିଁ, ଚାଖିପାରେ ନାହିଁ, ଶୁଙ୍ଘିପାରେ ନାହିଁ। ଯୁକ୍ତି ସେପରି ଏକ ବସ୍ତୁ ଅଟେ ଯାହାକୁ ଆପଣ ନିଜର ମସ୍ତିଷ୍କ ଦ୍ୱାରା ଉତ୍ପନ୍ନ କରିପାରନ୍ତି। ଯଦି ବା ଆପଣ ସୁସ୍ଥ ଅବସ୍ଥାରେ ଥାନ୍ତି କିମ୍ବା ଆପଣ ଅଚେତ ଅବସ୍ଥାରେ ଥାନ୍ତି, ଯଦି ଆପଣ ଶରୀରଟି ମୃତପ୍ରାୟ ହୋଇ ସେଠାରେ ପଡ଼ିଯାଇଥାଏ, ଏହା ସତ୍ତ୍ୱେ ଯୁକ୍ତି କରିବା ବିଚାରଧାରାରୁ ଆପଣଙ୍କ ଶରୀରଟି କଦାପି ସ୍ଥଗିତ ହୋଇପାରିନଥାଏ। ସେହି ଅନ୍ତର୍ହିତ ବ୍ୟକ୍ତିକୁ ଆୟତ୍ତାଧୀନ କରି ରଖିବା ନିମନ୍ତେ ତନ୍ମଧ୍ୟରେ ପାଞ୍ଚଟି ବିଚାର ବୁଦ୍ଧି ଗୁଡ଼ାକ ରହିଅଛନ୍ତି, ପୁଣି ତାହା ତ ସେପରି ଅଟେ। ଆଉ ସେହି ସର୍ବଶେଷ ବ୍ୟକ୍ତିଟି ଯିଏକି ପ୍ରାଣ ଅଟେ, ତନ୍ମଧ୍ୟରେ କେବଳ ଗୋଟିଏ ମାତ୍ର ବୋଧ ଶକ୍ତି ରହିଅଛି ଯିଏକି ଏହାକୁ ଆୟତ୍ତ କରି ରଖିଥାଏ, ପୁଣି ତାହା ତ ସ୍ୱତନ୍ତ୍ର ନୈତିକ ଆଚାର ବ୍ୟବହାରଟି ଅଟେ, ଯାହା ଗ୍ରହଣ କରିବାକୁ କିମ୍ବା ପ୍ରତ୍ୟାଖ୍ୟାନ କରିବାର ଇଚ୍ଛାକୁ ସ୍ୱତନ୍ତ୍ର ଭାବେ ମନୋନୀତ କରିବାର ଆଚାର ସ୍ୱରୂପେ ପରିଚିତ ଅଟେ। ପୁଣି ବର୍ତ୍ତମାନ ସମୟର ଲୋକେ ଯେପରି ବ୍ୟବହାର କରିଥାନ୍ତି ତାହାର କାରଣଟି ହେଲା ଯେ ପୁଣି ଏହାକୁ ଆଦୌ ଭୁଲି ଯାଆନ୍ତୁ ନାହିଁ। ଆଉ ଆପଣମାନେ କରିବେ ପବିତ୍ର ଆତ୍ମା ଯେ କ'ଣ କହିଥାନ୍ତି ତାହାକୁ ଆପଣ ଦେଖିବେ, ପବିତ୍ର ଆତ୍ମାଙ୍କ ଯୋଗ୍ୟ ପ୍ରାଣଟି ଯେ କ'ଣ ତାହାକୁ ଆପଣମାନେ ଧ୍ୟାନ କରିପାରିବେ, ବୁଝନ୍ତି ତ। ଆଉ ଏହି ଆତ୍ମାଙ୍କ ଦ୍ୱାରା ଲୋକେ ଜୀବନଯାପନ କରିପାରନ୍ତି, ପୁଣି ସେମାନେ ଆତ୍ମାରେ ପରିପୂର୍ଣ୍ଣ ଥାଇ ନାଚିପାରିଥାନ୍ତି, ସେମାନେ ଆତ୍ମାରେ ଭରପୁର ଥାଇ ଚିତ୍କାର କରିପାରିଥାନ୍ତି, ହଁ ସେମାନେ ଆତ୍ମାରେ ଭରପୁର ଥାଇ ଉପାସନାଳୟକୁ ଯାଇପାରିଥାନ୍ତି। ପୁଣି ସେହି ଆତ୍ମାର ଉପରେ ଈଶ୍ୱରଙ୍କର ଅସଲି ଆତ୍ମାଙ୍କର ଅଭିଷେକକୁ ସେମାନେ ଲାଭ କରି ରହିପାରିଥାନ୍ତି, ଏହା ସତ୍ତ୍ୱେ ସେମାନେ ଧୃତ ବ୍ୟକ୍ତିଗଣ ଅଟନ୍ତି, ପୁଣି ସେମାନେ ହୋଇପାରେ ଭଳି ସୈତାନ ଦ୍ୱାରା ଧୃତ ହୋଇପାରିଥାନ୍ତି, ସେହି ଆତ୍ମାଙ୍କ ସହିତ ଥାଇ ଯେପରି ହୋଇପାରିଥାନ୍ତି। ସେହି କାରଣଟିକୁ ଧ୍ୟାନ ଦିଅନ୍ତୁ, ସେହି ହେତୁରୁ ଅଦୀର୍ଘ ବସ୍ତ୍ରକୁ ପରିଧାନ କରୁଥିବା ସେହି ମହିଳାଙ୍କୁ ସେ ଯେ ଭ୍ରାନ୍ତିଜନକ ଅଟନ୍ତି ସେପରି କହିପାରିନଥାନ୍ତି, ତାଙ୍କୁ ବାଳ କାଟି ଦେବାର ଆଚରଣଟି ଯେ ଭ୍ରାନ୍ତ ଜନକ ଆଚରଣ ଅଟେ ସେପରି ଆପଣ କହିପାରିନଥାନ୍ତି। ଆଚ୍ଛା, ଆପଣଙ୍କ ମୁଣ୍ଡ କାହିଁକି ଏଥିପାଇଁ ବଥା ଅଛି, ଆପଣଙ୍କୁ କାହିଁକି ଏପରି ବ୍ୟବହାର କରିବାକୁ ଥିଲା? ଆଚ୍ଛା, ଏହା ତ ସାମସଙ୍ଗଙ୍କ ନିମନ୍ତେ ମହତ୍ କାର୍ଯ୍ୟକୁ ସମ୍ପନ୍ନ କରିଥିଲା, ବୁଝନ୍ତି ତ। କେହି ଯଦି ଏହି ବାକ୍ୟରେ କୌଣସି ଗୋଟିଏ ଶବ୍ଦକୁ ଯୋଗ କରେ କିମ୍ବା ଗୋଟିଏ ଶବ୍ଦକୁ କାଢ଼ିଦିଏ, ତେବେ ତ କୌଣସି ଏକ ସ୍ଥାନରେ ଏହାର ପ୍ରତିଫଳକୁ ଆପଣଙ୍କୁ ଅବଶ୍ୟ ମିଳିବ। ପୁଣି ଉଦାହରଣ ସ୍ୱରୂପ କହେ, ଯଦି ମୁଁ ଜଣେ ବ୍ୟାପ୍ଟିଷ୍ଟ ମତାବଲମ୍ବୀ ବ୍ୟକ୍ତି ହୋଇଥାଏ, ପୁଣି ଆପଣ ମୋ ନିକଟକୁ ଆସି ଯଦି ଏପରି କହିଥାନ୍ତି ଯେ ଆପଣଙ୍କୁ ଯୀଶୁଖ୍ରୀଷ୍ଟ ନାମରେ ଅବଶ୍ୟ ବାପ୍ତିଜିତ ହେବାକୁ ହିଁ ଅଛି, ଯେହେତୁ ଏହା ତ ବାଇବଲ ମଧ୍ୟ ଲିଖିତ ଅଟେ। ତେବେ ତ ସର୍ବପ୍ରଥମେ କଥାଟି ମୁଁ ଆପଣଙ୍କୁ କିପରି କହିବି ଯେ ମୋତେ ସର୍ବପ୍ରଥମେ ଆପଣଙ୍କ ପାଳକଙ୍କୁ ଏ ବିଷୟରେ ପଚାରିବାକୁ ଦିଅନ୍ତୁ। ତତ୍ପରେ ମୁଁ ପାଳକଙ୍କ ନିକଟକୁ ଚାଲି ଯାଇଥାଏ ଆଉ ସେପରି କହିଥାନ୍ତି, ଓହୋ, ତାହା ଯେ ପୂର୍ବେ ସେପରି ପ୍ରଦାନ କରାଯାଉଥିଲା ଏପରି ଏକ ବିଧି ଅଟେ, ଏହାକୁ ବୁଝନ୍ତୁ। ହଁ, ସେପରି ଲକ୍ଷ୍ୟ କରନ୍ତୁ। କିନ୍ତୁ ଆମ୍ଭେମାନେ ତ ବ୍ୟାପ୍ଟିଷ୍ଟ ଗଣ ଅଟୁ, ଆମେ ଯାହା ବିଶ୍ୱାସ କରିଥାଉ ତାହା ଏପରି ଅଟେ। ଆମମାନେ ପିତା, ପୁତ୍ର ଓ ପବିତ୍ରାତ୍ମାଙ୍କ ପଦବୀଗୁଡ଼ିକର ସହିତ ମଗ୍ନିଙ୍କର ବାପ୍ତିସ୍ମକୁ ପ୍ରଦାନ କରିଥାଉ। ତାହା ତ ସେପରି ପନ୍ଥା ଅଟେ ଯାହାକୁ ମଣ୍ଡଳୀ ଗୁଡ଼ାକ ପାଳନ କରି ଆସିଅଛନ୍ତି, ତାହାକୁ ଜନ୍ ସ୍ମିଥ୍ ମଧ୍ୟ ସେପରି ବିଶ୍ୱାସ କରୁଥିଲେ। ଆଚ୍ଛା, ତେବେ ତାହିଁ ତ ଆପଣଙ୍କ ସର୍ବଶେଷ ନିଷ୍ପତ୍ତି ଅଟେ, ସେହି ପାଳକ ଯାହା କହନ୍ତି ତାହାକୁ ତେବେ ଶ୍ରବଣ କରନ୍ତୁ। ପୁଣି ଆପଣ ଯଦି ଜଣେ ମେଥଡିଷ୍ଟ ସଦସ୍ୟ ହୋଇଥାନ୍ତି ତେବେ କିପରି ହୋଇଥାନ୍ତା? ପୁଣି ଛିଟା ଦେବାର ପ୍ରଥାଟି ତ ଆପଣଙ୍କ ବିଧାନ ଅଟେ। ପୁଣି ଆପଣଙ୍କୁ ଯେ ଅବଶ୍ୟ ମଗ୍ନୀକୃତ ହେବାକୁ ଅଛି ସେ ବିଷୟରେ ଆପଣଙ୍କୁ କୁହାଯାଇଥିଲା। ମୁଁ ଯେ କ'ଣ ଅର୍ଥ କରି କହିଥାଏ ତାହାକୁ ଆପଣମାନେ ବୁଝନ୍ତି କି? ଆପଣ ମେଥଡିଷ୍ଟର ପାଳକଙ୍କ ନିକଟକୁ ଚାଲି ଯାଇଥାନ୍ତି, ପୁଣି ସେହି ବିଷୟଙ୍କୁ ଯେ ଏ ବିଷୟ ଲେଖି ତାଙ୍କୁ ପଚାରେ ବୋଲି କହିଥାନ୍ତି, ପୁଣି ଅମୁକ ବ୍ୟକ୍ତି ଏପରି କିମ୍ବା ସେପରି କହନ୍ତି ବୋଲି ତାଙ୍କୁ ଜଣାଇଥାନ୍ତି। ପୁଣି ଆମ୍ଭେମାନେ ମେଥଡିଷ୍ଟ ମଣ୍ଡଳୀଟି ବିଗତ ପ୍ରାୟ 300 କିମ୍ବା 400 ବର୍ଷ ପୂର୍ବେ ଜନ୍ ୱେସ୍ଲିଙ୍କ ଦ୍ୱାରା ସ୍ଥାପିତ ହୋଇଥିଲୁ ଏପରି ସେ କହିଥାନ୍ତି। ପୁଣି ଅସବରି, ପୁଣି ଅନ୍ୟାନ୍ୟ ବ୍ୟକ୍ତିଗଣଙ୍କ ଦ୍ୱାରା ହ୍ୱାଇଟ୍ ଫିଲ୍ଡ, ପୁଣି ଇଂଲଣ୍ଡରେ ଆମମାନେ ସ୍ଥାପିତ ହୋଇଥିଲୁ ବୋଲି କହିଥାନ୍ତି। ଜନ୍ ୱେସ୍ଲିଙ୍କ ଦ୍ୱାରା ବିଶ୍ୱାସ କରାଯାଉଥିବା ପ୍ରଥାକୁ, ନୀତି ନିୟମକୁ ଆମମାନେ ଅନୁସରଣ କରିଥାଉ, ଅର୍ଥାତ୍ ଆମମାନଙ୍କୁ ନିଶ୍ଚିତ ରୂପେ ଛିଟା ଗ୍ରହଣ କରିବାକୁ ହିଁ ଅଛି, ଯେହେତୁ ବାହିକ ରୂପେ ଏହା ହିଁ ମଗ୍ନୀକରଣର ସମତୁଲ ଅଟେ, ରୂପରେଖା ଅଟେ। ପୁଣି ଯେପରି ଅନ୍ୟାନ୍ୟ ଉପାୟ ଗୁଡ଼ିକ ଅଟେ, ଛିଟା ପ୍ରଦାନର ପ୍ରଥାଟି ତତୁଲ୍ୟ ବିଧାନ ଅଟେ ବୋଲି ଆମମାନେ ବିଶ୍ୱାସ କରିଥାଉ। ପୁଣି ଆପଣ ଯଦି ପ୍ରକୃତରେ ଯେପରି ଅଟନ୍ତି ଆଉ ମେଥଡିଷ୍ଟ ମଣ୍ଡଳୀ ଯଦି ଆପଣଙ୍କ ସର୍ବଶେଷ ନିଷ୍ପତ୍ତି ହୋଇଥାଏ ତେବେ ସେତିକିଟା ଦୂରତା ପଥକୁ ଆପଣ କେବଳ ଅତିକ୍ରମ କରିଥାନ୍ତି। ପୁଣି ଆପଣ ଯଦି କ୍ୟାଥୋଲିକ ମତବାଦୀ ହୋଇଥାନ୍ତି, ପୁଣି ମୁଁ ଆପଣଙ୍କୁ ଏପରି ଯଦି କହିଥାଏ ଶୁକ୍ରବାର ଦିନ ମାଂସ ଭୋଜନ କରିବା ମନା ଏପରି ତ ବାଇବଲର କୌଣସି ଜାଗାରେ ଆଦୌ ଲିଖିତ ହୋଇନାହିଁ, ପୁଣି ଏହାର ସଦୃଶ ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଲିଖିତ ହୋଇନାହିଁ। ପୁଣି ପବିତ୍ର ରୋଟିର ବିଚାରଟି ତାହା ତ କଦାପି ପତଳା ରୋଟିର ଟୁକୁରା ନୁହେଁ, ଯେହେତୁ ତାହା ପବିତ୍ରାତ୍ମା ନୁହନ୍ତି, ପୁଣି ସେପରି ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ଅଟେ। ପୁଣି ଆପଣ ନିଜର ଧର୍ମ ଯାଜକଙ୍କ ନିକଟକୁ ଯାଇଥାନ୍ତି, ପୁଣି ଧର୍ମ ଯାଜକ ଏପରି କହିଥାନ୍ତି ଯେ ତାହା ତ ଏପରି ଲିଖିତ ହୋଇଅଛି, ଆମମାନଙ୍କ ଦସ୍ତାବେଜରେ ସେପରି ଲିଖିତ ହୋଇଅଛି। ପୁଣି ସେହି ମଣ୍ଡଳୀଟି ଯଦି ଆପଣଙ୍କର ସର୍ବଶେଷ ନିଷ୍ପତ୍ତିର ସ୍ଥାନଟି ହୋଇଥାଏ, ଯେ କେହି ବ୍ୟକ୍ତି ଆପଣଙ୍କୁ ଯାହା କିଛି କହନ୍ତି ନା କାହିଁକି ଆପଣ ସେଥିରେ ଆଦୌ ଧ୍ୟାନ ଦେବେ ନାହିଁ, ଯେ ତାହା ହିଁ ଆପଣଙ୍କର ସର୍ବଶେଷ ନିଷ୍ପତ୍ତିର ବିଷୟ ଅଟେ। ହେ ଈଶ୍ୱର, ଏହାକୁ ଗଭୀରତମ ସ୍ଥାନକୁ ଓହ୍ଲାଇ ଯିବାରେ ସାହାଯ୍ୟ କରନ୍ତୁ। ମୋ ମତରେ ଏପରି ଅଟେ ଯେ ସବୁକିଛି ଶିକ୍ଷାଗୁଡ଼ିକ ତ୍ରୁଟିପୂର୍ଣ୍ଣ ହିଁ ଅଟନ୍ତି, କେବଳ ଈଶ୍ୱରଙ୍କର ବାକ୍ୟ ତାହା ହିଁ ଏକମାତ୍ର ନିଷ୍ପତ୍ତିର ଆଧାର ଅଟେ। ବାକ୍ୟ ଯାହା କିଛି ନିର୍ଦ୍ଦେଶ ଦେଇଥାଏ ନା କାହିଁକି କେବଳ ତାହା ହିଁ ସତ୍ୟ କଥା ଅଟେ। ପୁଣି ଏହି ପ୍ରକାର ସ୍ତରଗୁଡ଼ିକ ମଧ୍ୟରେ କେବଳ ଗୋଟିଏ ମାତ୍ର ପନ୍ଥା ହିଁ ନିଶ୍ଚିତ ଅଟେ, ଅର୍ଥାତ୍ ଅନ୍ତର୍ନିହିତ ସେହି କ୍ଷୁଦ୍ର ବ୍ୟକ୍ତିଙ୍କର ସହଯୋଗୀ ଆପଣ କେବଳ ସେତେବେଳେ ହିଁ ହୋଇପାରନ୍ତି, ଅର୍ଥାତ୍ ଆପଣଙ୍କୁ ସେଥିପାଇଁ ପୂର୍ବରୁ ନିରୂପିତ ହୋଇଥିବା ବ୍ୟକ୍ତିଟିଏ ହେବା ହିଁ ବାଞ୍ଛନୀୟ ଅଟେ। ପୁଣି ଆପଣ ଯେହେତୁ ଈଶ୍ୱରଙ୍କ ସହିତ ଥିଲେ, ତେଣୁ ଆପଣ ଈଶ୍ୱରଙ୍କ ଏକ ଅଂଶ ଅଟନ୍ତି। ମୁଁ ମୋର ପିତାଙ୍କ ଔରସରେ ଥିଲି, ମୁଁ ଆପଣା ଅଜାଙ୍କ ଔରସରେ ମଧ୍ୟ ଥିଲି, ପୁଣି ମୁଁ ମୋର ଅଜାଙ୍କ ଔରସରେ ମଧ୍ୟ ଥିଲି। ହଁ, ବୀଜ ଦ୍ୱାରା ମୁଁ ସେହିପରି ଭାବରେ ସେମାନଙ୍କ ମଧ୍ୟରେ ବାସ କରି ରହିଥିଲି। ପୁଣି ମୁଁ ଖ୍ରୀଷ୍ଟଙ୍କ ମଧ୍ୟ ସୁଦ୍ଧା ଥିଲି, ଆପଣ ତ ଖ୍ରୀଷ୍ଟଙ୍କ ମଧ୍ୟରେ ଜଗତର ସୃଷ୍ଟିର ପତ୍ନାବଧିରୁ ଥିଲେ, ସେ ତ ଆପଣଙ୍କର ପ୍ରିୟଜନ ମାନଙ୍କୁ ଯେଉଁମାନେ ତାଙ୍କ ମଧ୍ୟରେ ବାସ କରି ରହିଥିଲେ ତାଙ୍କର ସେହି ନିଜସ୍ୱ ପ୍ରଜାଗଣଙ୍କୁ ପରିତ୍ରାଣ ଦେବା ପାଇଁ ଆସିଥିଲେ। ହାଲେଲୁୟା, ତାଙ୍କରି ସେହି ସନ୍ତାନଗଣଙ୍କ ନିମନ୍ତେ ହିଁ ଆସିଥିଲେ ଯେଉଁମାନେ କି ତାଙ୍କ ସହିତରେ ଥିଲେ। ସେ ତ କଦାପି ଏଥିପାଇଁ ଆସିନଥିଲେ, ଶୈତାନର ସନ୍ତାନଗଣଙ୍କୁ ଉଦ୍ଧାର କରିବା ପାଇଁ କଦାପି ଆସିନଥିଲେ, ସେମାନେ କଦାପି ଏହାକୁ ବୁଝିବେ ନାହିଁ। ପୁଣି ଆପଣା ଚାତୁରୀପୂର୍ଣ୍ଣ ଶିକ୍ଷାରେ ସେମାନେ ଏପରି ଚତୁର ବ୍ୟକ୍ତିଗଣ ଅଟନ୍ତି ଯେ ସେମାନଙ୍କ ସହିତ ଆପଣ ତ କୌଣସି ପ୍ରକାରେ ତୁଳନା କରାଯାଇପାରନ୍ତି ନାହିଁ, ଆପଣ ତ ସେମାନଙ୍କ ସହିତ ତର୍କ ବିତର୍କ ମଧ୍ୟ କରିପାରନ୍ତି ନାହିଁ। ତଥାପି ବିଶ୍ୱସ୍ତର ଆପଣମାନେ ତାହାକୁ ଧ୍ୟାନ କରିପାରନ୍ତି। ପୁଣି ବିଜ୍ଞାନ କୌଣସି ପ୍ରକାରର ବିଶ୍ୱାସର ଭାବନାକୁ ଆବଶ୍ୟକ କରିନଥାଏ। ଯାହା କିଛି ବିଷୟ ଉପରେ ବିଜ୍ଞାନ ଆଲୋଚନା କରିଥାଏ, ତର୍କ ବିତର୍କ କରିଥାଏ, ତାହା ଉପରେ ହିଁ ସେ ଆପଣା ଆସ୍ଥାକୁ ଜମାଇ ରଖାଥାଏ। ଏହା ତ ଆଦୌ ବିଶ୍ୱାସ ବିଷୟକୁ ଆବଶ୍ୟକ କରିନଥାଏ। କ୍ୟାଥୋଲିକର ଧର୍ମଯାଜକ ଆପଣ କିପରି କହିଥାନ୍ତି, କେତେ ଯୁଗ ଧରି କ୍ୟାଥୋଲିକ ମଣ୍ଡଳୀଟି ଏହାକୁ ପାଳନ କରି ଆସିଅଛି। ସେ ମୂର୍ତ୍ତି ପୂଜକ ମାନଙ୍କର ତାଡ଼ନାକୁ କେତେ ଯୁଗ ଧରି ଯେ ସହି ଆସିଅଛି ତାହାକୁ ଧ୍ୟାନ ରଖିଥାନ୍ତୁ। ମେଥଡିଷ୍ଟ ମଣ୍ଡଳୀଟି ମଧ୍ୟ ଏପରି କହିବ, ଏଠାରେ ଦୃଷ୍ଟିପାତ କରନ୍ତୁ, କେତେ ଯୁଗ ଧରି ଆମମାନେ ରହିଅଛୁ। ମୁଁ ସେପରି ଏକ ମଣ୍ଡଳୀକୁ ଦେଖିଅଛି, ଏକ ପ୍ରକାର ଭଣ୍ଡାମୀର ଚିହ୍ନର ବିଷୟରେ ଆଲୋଚନା କରିଥାନ୍ତି। ଗତକାଲି ରାସ୍ତାରେ ଚାଲି ଆସୁଥିବା ବିଷୟରେ ମୁଁ ତାହା ଦେଖିଥିଲି। ଅର୍ଥାତ୍ ସେ ମଣ୍ଡଳୀଟି ଏପରି କହିଥାଏ ଯେ ଖ୍ରୀଷ୍ଟାବ୍ଦ 33ରେ ଚର୍ଚ୍ଚ ଅଫ୍ କ୍ରାଇଷ୍ଟର ସ୍ଥାପନା ହୋଇଥିଲା ବୋଲି। ଏହା ତ ଅଦ୍ୟାବଧି 100 ବର୍ଷ ପୁରାତନ ମଣ୍ଡଳୀଟି ମଧ୍ୟ ହୋଇନାହିଁ। ସଂସ୍ଥାର ରୂପରେଖାରେ ଦେଖାଯିବାର ସେତିକିଟି ପୁରାତନ ମଣ୍ଡଳୀ ସୁଦ୍ଧା ହୋଇନାହିଁ। ଓହୋ, ଆଶ୍ଚର୍ଯ୍ୟଜନକ ପ୍ରେରିତମାନଙ୍କ ସିଦ୍ଧାନ୍ତ ବୋଲି ସେପରି କିଛି ଅଛି କି? ଆତ୍ମାଙ୍କ ବୋଲି କିଛି ନାହିଁ, କଦାପି ନାହିଁ। ପୁଣି ଆପଣ ତ ସେମାନଙ୍କୁ କିଛି କହିପାରନ୍ତି ନାହିଁ, ଆପଣମାନେ ସେମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିପାରନ୍ତି ନାହିଁ, ଆପଣମାନେ ସେମାନଙ୍କ ସହ ଯୁକ୍ତିତର୍କ ମଧ୍ୟ କରିପାରନ୍ତି ନାହିଁ। ଯେହେତୁ ଆମମାନେ ଯୁକ୍ତିତର୍କ କରିବାର ବହୁତ ଦୂରରେ ଅବସ୍ଥାନ କରିଥାଉ, ଆପଣ ସୁବିବେଚନାରେ ଆଉଜି ପଡ଼ ନାହିଁ। ବିଶ୍ୱାସ ତ କଦାପି କୌଣସି ପ୍ରକାରେ ଯୁକ୍ତିତର୍କ କରିନଥାଏ, ବିଶ୍ୱାସ ଏହାକୁ ଭରସା କରିଥାଏ। ସେମାନେ ଏପରି ମଧ୍ୟ କହିଥାନ୍ତି, ଏହାରେ ଟିକେ ଧ୍ୟାନ ଦିଅନ୍ତୁ, ଆମେ ସେହି କ୍ଷେତ୍ରରେ ଏହି କାର୍ଯ୍ୟଟିକୁ ନିହାତି ପକ୍ଷେ କରିବା, ଏପରି ଆପଣ ବିଶ୍ୱାସ କରିଥାନ୍ତି କି? ତାହା ତ ମୂର୍ଖତାର ବିଷୟ ଅଟେ। ବାଇବଲ ତ ସେପରି କହିଅଛି, ଏହା ଯେ କିପରି ଭାବରେ ଘଟିଥାଏ ତାହାକୁ ତ ମୁଁ କଦାପି ବ୍ୟାଖ୍ୟା କରିପାରିନାହିଁ, ମାତ୍ର ତାହା ଅବଶ୍ୟ ଘଟିଥାଏ, ଈଶ୍ୱର ସେପରି କହିଥିଲେ। ସୁତରାଂ ଆପଣ କଦାପି ଲାଭ କରିନଥାନ୍ତି। ଏ ବିଷୟରେ ମୁଁ ଆପଣମାନଙ୍କୁ କିଛି ହେଲେ କହି ନପାରେ। ବିଶ୍ୱାସ ଏପରି ଅଟେ ଯାହାକୁ କି କଦାପି ବ୍ୟାଖ୍ୟା କରାଯାଇ ନପାରେ। ଆପଣମାନେ ଏହାକୁ ଜାଣିଥିଲେ କି? ବିଶ୍ୱାସ ତାହା ତ କେବଳ ଏହାକୁ ଭରସା କରିଥାଏ। ନିକୋଦିମଙ୍କୁ ଯୀଶୁ ଏପରି କହିଥିଲେ, ତାଙ୍କ ସମୟରେ ସୁପରିଚିତ ଥିବା ଏକ୍ୟୁମେନିକାଲ କାଉନସିଲର ସେ ଜଣେ ସଦସ୍ୟ ଥିଲେ, ଆଉ ସେ ତାଙ୍କୁ ଏପରି କହିଥିଲେ। ସେ ରାତ୍ରି କାଳରେ ଯୀଶୁଙ୍କ ନିକଟକୁ ଆସିଥିଲେ, ପୁଣି କହିଥିଲେ, ହେ ଗୁରୁ, ଆପଣ ଯେ ଈଶ୍ୱରଙ୍କଠାରୁ ଆଗତ ହୋଇଥିବା ଶିକ୍ଷକ ଅଟନ୍ତି ଏହା ଆମମାନେ ଜାଣୁ। ଯେହେତୁ ଈଶ୍ୱର ସଙ୍ଗରେ ନଥିଲେ କେହି ଜଣେ ବ୍ୟକ୍ତି ସେପରି କାର୍ଯ୍ୟଗୁଡ଼ାକ କରିପାରନ୍ତି ନାହିଁ। ସେ ତାଙ୍କୁ କହିଥିଲେ, ସତ୍ୟ ସତ୍ୟ ମୁଁ ତୁମକୁ କହୁଅଛି, ପୁନର୍ବାର ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖିପାରେ ନାହିଁ। ନିକୋଦିମ କହିଥିଲେ, ମୁଁ ଜଣେ ବୃଦ୍ଧ ବ୍ୟକ୍ତି ହୋଇ ପୁନର୍ବାର ଆପଣା ମାତାଙ୍କ ଗର୍ଭରେ ପ୍ରବେଶ କରି କିପରି ଜନ୍ମଗ୍ରହଣ କରିପାରେ? ଯୀଶୁ କହିଥିଲେ, ମୁଁ ତୁମକୁ ପାର୍ଥିବ ବିଷୟ କହିଲେ ଯଦି ତୁମମାନେ ବିଶ୍ୱାସ ନ କର, ତେବେ ତୁମମାନଙ୍କୁ ସ୍ୱର୍ଗୀୟ ବିଷୟ କହିଲେ କିପରି ବିଶ୍ୱାସ କରିବ? ବୁଝନ୍ତି ତ? ତତ୍ପରେ ସେ କଦା ଏପରି ମଧ୍ୟ କହିଥିଲେ, ତୁମମାନେ ମନୁଷ୍ୟ ପୁତ୍ରଙ୍କ ମାଂସ ଭୋଜନ ନ କଲେ ଓ ତାଙ୍କ ରକ୍ତପାନ ନ କଲେ ତୁମମାନଙ୍କଠାରେ ଜୀବନ ନାହିଁ। ସେ ଏହାକୁ କଦାପି ବ୍ୟାଖ୍ୟା କରିନଥିଲେ। ସେହି ପ୍ରେରିତଗଣ ପୁଣି ସେ ସମୟରେ ଅନ୍ୟାନ୍ୟ ବ୍ୟକ୍ତିଗଣ ଯେଉଁମାନେ କି ଜୀବନ ନିମନ୍ତେ ଅଭିଷିକ୍ତ ରହିଥିଲେ, ଯେଉଁମାନେ ଏହାକୁ ଜାଣିଥିଲେ ସେମାନେ ସେପରି ବ୍ୟକ୍ତିଗଣ ଥିଲେ। ସେ କହିଥିଲେ, ପିତା ଯେ ସମସ୍ତଙ୍କୁ ମୋତେ ଦାନ କରିଅଛନ୍ତି ସେମାନେ ମୋ ନିକଟକୁ ଆସିବେ। ତୁମମାନଙ୍କୁ ମୋର ରବଟିକୁ ପରିଚିତ କରାଇବାକୁ ଅଛି, କେବଳ ସେତିକି କାର୍ଯ୍ୟ ହିଁ ତୁମମାନଙ୍କୁ କରିବାକୁ ଅଛି। ସେମାନେ ଏହା ଚିହ୍ନନ୍ତି, କାରଣ ମୋହର ମେଷଗୁଡ଼ାକ ମୋହର ରବକୁ ଚିହ୍ନନ୍ତି। ପୁଣି ରବଟିଏ ତାହା ତ ପ୍ରକାଶିତ ହୋଇସାରିଥିବା ଏକ ବାକ୍ୟ ଅଟେ। ସେମାନେ ଏହାକୁ ବିଶ୍ୱାସ କରିଥାନ୍ତି, ଯେ କୌଣସି ପ୍ରକାର ହେଉ ନା କାହିଁକି ବିଶ୍ୱାସ କରିଥାନ୍ତି। ସେମାନେ କୌଣସି ପ୍ରକାରେ ଏହାକୁ ବୈଜ୍ଞାନିକ ପଦ୍ଧତି ଅନୁସାରେ ପ୍ରମାଣ କରିବାକୁ ଚାହିଁନଥାନ୍ତି, କିମ୍ବା ଜନୈକ ସାଧୁକିଙ୍କୁ ଅଥବା ଜଣେ ଫାରୁସିଙ୍କୁ ଏ ବିଷୟରେ ପଚାରିବାକୁ ଆବଶ୍ୟକ କରିନଥାନ୍ତି, କିମ୍ବା ଅନ୍ୟ କାହାରି ସାହାଯ୍ୟକୁ ଏ ବିଷୟରେ ଲୋଡ଼ିନଥାନ୍ତି। ମୁଁ ଏହା କହିଥିଲି, ପୁଣି ସେମାନେ ତାହାକୁ ବିଶ୍ୱାସ କରିଥିଲେ, ଯେହେତୁ ମୋହର ବେଶ ମୋହର ରବକୁ ଶୁଣିଥାଏ। ପୁଣି ଅକ୍ଷୟ ରୂପରେ ଏହା ଅର୍ଥାତ୍ ବାଇବଲଟି ହିଁ ଈଶ୍ୱରଙ୍କ ରବ ଅଟେ, ଯେହେତୁ ଏହା ହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ପ୍ରକାଶନ ଅଟେ। ପୁରାତନ ନିୟମ ପୁଣି ନୂତନ ନିୟମ ମିଳିତ ରୂପେ ଏଥିରେ ଆବଦ୍ଧ ଅଟନ୍ତି। ଆମେନ୍। ଆପଣଙ୍କ ସ୍ଥିତିଟି ସେହିଠାରେ ତଦ୍ରୂପ ଅଟେ। କାହିଁକି ଆପଣମାନେ ତ ପୁଣି ଏପରି କହିଥାନ୍ତି, ସେମାନେ ସମସ୍ତେ ଉତ୍ତମ ସ୍ୱଭାବ ବିଶିଷ୍ଟ ବ୍ୟକ୍ତିଗଣ ଅଟନ୍ତି, ତଥାପି ସେମାନଙ୍କୁ ସେପରି ସ୍ୱଭାବ ବିଶିଷ୍ଟ କିଏ କରିଥାଏ? ଯେହେତୁ ଗୋଟିଏ ମାତ୍ର ବିଷୟ ସେମାନଙ୍କର ଖୁଆଡ଼ଟି ଉପାସନାଳୟ ମଧ୍ୟରେ ଅବସ୍ଥିତ ଅଟେ। ପୁଣି ଏହି ସ୍ଥାନରେ ତ ବିଗତ ରବିବାର ଦିନର କିମ୍ବା ତାହାର ଏକ ସପ୍ତାହ ପୂର୍ବେ ରବିବାର ଦିନ ଆପଣମାନେ ସେହି ପ୍ରଚଳିତ ସୁସମାଚାରକୁ ମନେ ପକାନ୍ତୁ। ସେଦିନ କେତେଜଣ ବ୍ୟକ୍ତି ଏହି ସ୍ଥାନରେ ଉପସ୍ଥିତ ଥିଲେ, ପୁଣି ଅନ୍ତିମ ଦିନଗୁଡ଼ିକର ଅଭିଷିକ୍ତ କଣ ନାମକ ସେହି ସୁସମାଚାରଟିକୁ ଶୁଣିଥିଲେ, ଆପଣମାନଙ୍କ ମଧ୍ୟରୁ ସମସ୍ତେ ଉପସ୍ଥିତ ଥିଲେ ବୋଲି ମୁଁ ବିଚାର କରିଥାଏ। ଦେଖନ୍ତୁ, ସେମାନେ ସମସ୍ତେ ଅଭିଷିକ୍ତ ଗଣ ଅଟନ୍ତି। ଏହି ଦ୍ୱିତୀୟ ପ୍ରକାରର ଅବସ୍ଥା ମଧ୍ୟରେ ସେମାନଙ୍କର ଆତ୍ମାଗୁଡ଼ିକ ଅଭିଷିକ୍ତ ଅଟନ୍ତି। ପୁଣି ସେହି ସର୍ବପ୍ରଥମ ନାରୀଟି ଏପରି କହିଥାନ୍ତି, ମଣ୍ଡଳୀଟି ଯେ କ'ଣ କହିଥାଏ ତା ପ୍ରତି ସେ ଆଦୌ ଗୁରୁତ୍ୱ ପ୍ରଦାନ କରିନଥାନ୍ତି, କିମ୍ବା ଅନ୍ୟ କେଇଜଣ ବ୍ୟକ୍ତି ଯେ କ'ଣ କହିଥିଲେ ସେ ବିଷୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିନଥାନ୍ତି। ସେ ତ ଅତି ଚତୁରୀ ନାରୀଟି ଅଟନ୍ତି, ତାଙ୍କର ବିଶ୍ୱବିଦ୍ୟାଳୟରୁ ଶିକ୍ଷାର ଯୋଗ୍ୟତା ରହିଅଛି। ସେ ଆପଣାର ପତିଙ୍କ ଉପରେ ଏହାର ଦାୟିତ୍ୱକୁ ନ୍ୟସ୍ତ କରିପାରିଥାନ୍ତି। ପୁଣି ସେପରି କରୁଥିବା ଦ୍ୱାରା ସେ ଯେ ଅଧିକ ଚତୁର ଅଟନ୍ତି ଏପରି ବିଚାର ମଧ୍ୟ କରିପାରୁଥାନ୍ତି। ସେହି ଅନ୍ୟ ନାରୀଟି ସେ ତ ଉଲଙ୍ଗ ପୁଣି ଅନ୍ଧ ଅଟେ, ମାତ୍ର ସେ ଏହା ଜାଣେ ନାହିଁ। ଓହୋ, ଏହା ତ ହୃଦୟ ବିଦାରକ ଅବସ୍ଥା ଅଟେ। ତଥାପି ଆମମାନଙ୍କୁ ବାଇବଲ ସେପରି ଭାବରେ ଏକ ଚିତ୍ରକୁ ଯେ ପ୍ରଦର୍ଶନ କରାଅଛି ତାହାକୁ ଲକ୍ଷ୍ୟ କରନ୍ତୁ। ପୁଣି ସେ ତ ଉପାସନାଳୟକୁ ଯାଇଥାଏ, ସେହି ନାରୀଟି ହୋଇପାରିଥାନ୍ତି। ସେହି ଅପର ନାରୀଟି ଅପେକ୍ଷା ଏହି ନାରୀ ଜଣକ ଅଧିକ ଉତ୍ତମ ସ୍ୱଭାବ ବିଶିଷ୍ଟା ହୋଇପାରିଥାନ୍ତି। ସେ ତ ଅଧିକ ଉତ୍ତମ ଜୀବନଯାପନ କରିପାରୁଥାନ୍ତି, ପବିତ୍ର ଜୀବନ ବିତାଇ ପାରୁଥାନ୍ତି, ତାଙ୍କ ବିରୋଧରେ ସେପରି କିଛି ଆରୋପ ରହିପାରି ନଥାଏ। ଈଶ୍ୱର ତ ଏହାର ବିଚାରକର୍ତ୍ତା ସଦୃଶ ଅଟନ୍ତି। ପୁଣି ମୁଁ ଏ ବିଷୟରେ କିଛି ଜାଣେ ନାହିଁ, କାରଣ ମୁଁ ତ ତାଙ୍କର ବିଚାରପତି ନୁହେଁ, ମୁଁ ତ କେବଳ ଅଟେ। ସେ ମୋତେ ଯାହା କିଛି ଦର୍ଶନ ଦ୍ୱାରା ଦେଖାଇଥାନ୍ତି କେବଳ ତାହା ପାଇଁ ମୁଁ ଉତ୍ତରଦାୟୀ ଅଟେ। ଯାହାକି ପ୍ରେରିତମାନେ ମଧ୍ୟ କହିଥିଲେ, ଆମେମାନେ ଯାହା ଜାଣୁ ତାହାକୁ ପ୍ରଚାର କରିଥାଉ, ଆମେ ଯାହା ଶୁଣିଥିଲୁ ପୁଣି ଯାହା କିଛି ଦେଖିଥିଲୁ ସେ ବିଷୟରେ ପ୍ରଚାର କରି କହିଥାଉ। ଆଉ ତାହା ସେହି ସବୁ ଉକ୍ତି ଅଟେ ଏବଂ କାର୍ଯ୍ୟ ଅଟେ ଯାହା ପାଇଁ ମୁଁ ଦାୟୀ ଅଟେ। ତାହା ସେହି ସବୁକିଛି କର୍ତ୍ତବ୍ୟ ଅଟେ ଯାହା ନିମନ୍ତେ ଆପଣମାନେ ମଧ୍ୟ ଉତ୍ତରଦାୟୀ ଅଟନ୍ତି। କିନ୍ତୁ ଏତେବେଳେ ଆପଣମାନେ ଧ୍ୟାନ ଦିଅନ୍ତୁ, ସେହି ସମାନ ସ୍ୱଭାବ ବିଶିଷ୍ଟ ମହିଳାଙ୍କୁ ଆପଣମାନେ ଯଦି ବିଚାରକୁ ନିଅନ୍ତି ସେ କେଉଁ ସ୍ଥାନରେ ବନ୍ଧନଗ୍ରସ୍ତ ହୋଇ ରହିଅଛନ୍ତି। ଦେଖନ୍ତି ତ ସେ ତ ଚାରିଆଡ଼େ ଚଲାବୁଲା କରିଥାନ୍ତି। ସେ ଯେ ଏହାକୁ ଶୁଣିଥିଲେ ଏଥିରେ ସନ୍ଦେହ ଅବକାଶ ନାହିଁ, ବହୁଧା ସେ ବେତାଜନ୍ତକୁ ଖୋଲିଥିଲେ। ଈଶ୍ୱରଙ୍କ ରବଟି ସେହି ଯନ୍ତ୍ର ମାଧ୍ୟମରେ ବହୁଧା ତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ହଁ, ଆଚ୍ଛା, ତେବେ ଦେଖନ୍ତୁ, ସେ ତ ଏହିସବୁ ରୀତି ନିୟମ ସବୁକିଛି ବ୍ୟବସ୍ଥା ଗୁଡ଼ିକୁ ପାଳନ କରି ଆସିଅଛନ୍ତି। ସକଳ ମଣ୍ଡଳୀ ଗୁଡ଼ିକ ତ ସାମ୍ପ୍ରଦାୟିକ ବାଦୀ ଅଟନ୍ତି, ସବୁକିଛି ବିଷୟ ସେପରି ହିଁ ଅଟେ। ତାହା ପ୍ରକୃତରେ ଉଚିତ ପ୍ରକାରର ଅବସ୍ଥା ଅଟେ। ସେମାନେ କେବଳ ପାନ୍ଥଶାଳା ଗୁଡ଼ିକ ପରି ଅଟନ୍ତି, ଯେଉଁ ସ୍ଥାନରେ ଲୋକେ ସଦସ୍ୟଗଣ ପରି ଏକାଠି ହୋଇଥାନ୍ତି। ପୁଣି ସେ ଏହି ସ୍ଥାନକୁ ଚାଲି ଆସିଥାଏ, ଆଚ୍ଛା, ତେବେ ତାହା ଠିକ ସେହିପରି ଭାବରେ ତା ନିମନ୍ତେ ପ୍ରଯୁଜ୍ୟ ଅଟେ। ପୁଣି ତାହାକୁ ଯେ କ'ଣ କହିବାକୁ ଅଛି କେବଳ ଏହି ଉପଦେଶକୁ ଆପଣ ତାହାକୁ କହି ବୁଲନ୍ତୁ, ତେବେ ବି ସେ ଏହାକୁ କଦାପି ଶୁଣିବ ନାହିଁ। ତାହାକୁ ଆପଣ ବାଇବଲ ଖୋଲି ସେ ବିଷୟ ଗୁଡ଼ିକୁ ଦେଖାନ୍ତୁ, ଏହା ସତ୍ତ୍ୱେ ସେ ସେଥିପ୍ରତି କର୍ଣ୍ଣପାତ କରିବ ନାହିଁ। ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଶେଷ କରୁଥିବା ପୂର୍ବେ କେବଳ ଗୋଟିଏ କିମ୍ବା ଦୁଇଟି ଟିପ୍ପଣୀକୁ ମୁଁ ଦେବାକୁ ଚାହେଁ। ଏହା ତ ପୌନେ ଘଣ୍ଟାର ସମୟ ଅଟେ, ବାହାରି ଯିବା ନିମନ୍ତେ କେବଳ 15 ମିନିଟ ସମୟ ଆଉ ବାକି ରହିଯାଇଅଛି। ଏତେବେଳେ ଧ୍ୟାନ ଦିଅନ୍ତୁ, ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ସେହି ନାରୀ ଜଣକ ଏହାକୁ କାହିଁକି ବୁଝିପାରିନଥାନ୍ତି, ସେ ସେପରି କାହିଁକି କରିପାରିନଥାନ୍ତି?
ଶାରୀରିକ ରୂପେ ଯଥା ସମ୍ଭବ ବ୍ୟଭିଚାରିଣୀ ପରି ନଥିବା କାରଣରୁ, ଆପଣ ପତିଙ୍କ ଦୃଷ୍ଟିରେ ସେପରି ଦୁଶ୍ଚରିତା ହୋଇନଥିବା କାରଣରୁ ସେ ଦୋଷୀ ନୁହେଁ ବୋଲି ବୁଝିଥାଏ। ତାହାକୁ ପାପ ସ୍ୱୀକାର କରିବା ଭଳି କିଛି ରହିନାହିଁ।
ଯେଉଁଦିନ ସେ ଜାତ ହୋଇଥିଲା ସେଦିନ ସେ ଯେପରି ପବିତ୍ର ଥିଲା, ଏବେ ମଧ୍ୟ ସେ ସେଭଳି ପବିତ୍ର ନାରୀ ଅଟେ ବୋଲି ସେ ବିଚାର କରିଥାଏ। କୌଣସି ପୁରୁଷ ତାକୁ ସ୍ପର୍ଶ କରିନାହିଁ ଏପରି ସେ ବିଶ୍ୱାସ କରିଥାଏ। ବର୍ତ୍ତମାନ ସମାନ୍ତର ବିଚାରକୁ ପୋଷଣ କରି ମୁଁ ଏତେବେଳେ ନାରୀ ଜଣଙ୍କୁ ପୁଣି ମଣ୍ଡଳୀଟିକୁ ମଧ୍ୟ ବିଚାରଧାରା ମଧ୍ୟକୁ ନେଉଅଛି। ସେ ଜନ୍ମଗ୍ରହଣ କଲା ପରେ ଯେପରି ପବିତ୍ର ଥିଲା, ଏଥିରେ ମଧ୍ୟ ସେପରି ପବିତ୍ର ଅଟେ। ତାହା ହିଁ ଆଜିକାଲିର ମଣ୍ଡଳୀର ପ୍ରକୃତ ଦଶା ଅଟେ। ଯେପରି ଧରଣ ହୋଇ ସେ ଜନ୍ମଲାଭ କରିଥିଲା ନା କାହିଁକି ସେପରି ସ୍ୱଭାବ ବିଶିଷ୍ଟ ଅଟେ, ମାତ୍ର ସେ ତ ପାପରେ ଜାତ ହୋଇଥିଲା ପୁଣି ଅଧର୍ମରେ ଗଠିତ ହୋଇଥିଲା ସେପରି ପରିଚିତ ହୋଇ ଜଗତକୁ ଆସିଥିଲା। ସେ ଅଧର୍ମରେ ପରିଚିତ ହୋଇ ଏବଂ ଗଠିତ ହୋଇ ଭୂପୃଷ୍ଠ ହୋଇଥିଲା। ମୋର କହିବାର ଅର୍ଥ ଯେ କ'ଣ ଅଟେ ତା ଆପଣମାନେ ବୁଝନ୍ତି କି? ପୁଣି ଆପଣଙ୍କର କେଶକୁ କାଟି ପକାଇବା ଆଚରଣଟି ତାହା ପକ୍ଷେ ଯେ ତ୍ରୁଟିପୂର୍ଣ୍ଣ ଆଚରଣ ଅଟେ ସେପରି ଏକ ବିଷୟ ଆପଣ ତାହାକୁ କହିଥାନ୍ତି, ଯେହେତୁ ବାଇବଲ ସେପରି କହିଅଛି। ସେହି ଅଦୀର୍ଘ ବସ୍ତ୍ରଗୁଡ଼ିକ ପରିଧାନ କରିବାଟା ତା ପାଇଁ ମନ୍ଦ ଆଚରଣପୂର୍ଣ୍ଣ ସ୍ୱଭାବ ଅଟେ ସେପରି ଏକ ବିଷୟକୁ ମଧ୍ୟ ବାଇବଲ କହିଅଛି। ତଥାପି ସେପରି କହିବ ଏଗୁଡ଼ିକ ତ ମୂର୍ଖତାର ବିଷୟ ଅଟେ, କାହିଁକି ତାର ସର୍ବଶେଷ ନିଷ୍ପତ୍ତି ଏହା ସହିତ ସମ୍ବନ୍ଧିତ ନୁହେଁ। ସେହି ତୃତୀୟ ପୁରୁଷଟିର ମଧ୍ୟରେ ଅର୍ଥାତ୍ ସେହି ପ୍ରାଣ ଯାହାକି ପୂର୍ବରୁ ନିରୂପିତ ହୋଇ ସାରିଥିଲା ପୁଣି ଈଶ୍ୱରଙ୍କଠାରୁ ପ୍ରେରିତ ହୋଇଥିଲା ତନ୍ମଧ୍ୟରେ ସମ୍ବନ୍ଧିତ ନୁହେଁ, କିନ୍ତୁ ଏଠାରେ ସ୍ଥିତ କୌଣସି ଏକ ସଂସ୍ଥାରେ ତାର ସର୍ବଶେଷ ନିଷ୍ପତ୍ତି ଆବଦ୍ଧ ରହିଅଛି, ଯାହାକି କୌଣସି ଏକ ମନୁଷ୍ୟର ବାକ୍ୟର ନିର୍ଦ୍ଦେଶରୁ ବାହାରେ ରହି ତାହାକୁ ସଂସ୍ଥାପିତ କରିଅଛି। ବୁଝନ୍ତି ତ?
ତଥାପି ସେହି ପ୍ରାଣରେ ଈଶ୍ୱରଙ୍କ ବାକ୍ୟଟି ଯଦି ସ୍ଥାନାଧିକାର ରହିଥାଏ ତେବେ ଏହା ଆମେନ୍ ବୋଲି କହିଥାଏ, ମୁଁ ଏହାକୁ ଦେଖିଥାଏ ଆମେନ୍।
ଏହା ତ ବାକ୍ୟ ସହିତ ସହମତ ହୋଇଥାଏ। ସୁତରାଂ ଏଆଡ଼େ ଦୃଷ୍ଟିପାତ କରନ୍ତୁ, ସେହି ହେତୁ ସେହି ବ୍ୟକ୍ତିଟି ଯିଏକି ଈଶ୍ୱରଙ୍କ ଆତ୍ମାରେ ଜାତ ହୋଇଥାନ୍ତି ସେ ତଦ୍ରୁପ ଅଟନ୍ତି। ଦେଖନ୍ତୁ ବାହିକ ଶରୀରଟି ଏହି ସ୍ଥାନରେ ଦୃଷ୍ଟିଗୋଚର ଅଟେ। ମୁଁ ତ ମିଳିମିଶି ରହିଥିବା ଏକ ସଭା ମଧ୍ୟରେ ପ୍ରଚାର କରୁଅଛି, ତଥାପି ଆପଣମାନଙ୍କ ଜଣେ ପାଳକ ପରି ଜଣେ ଭାତର ସଦୃଶ ମୁଁ ଆପଣଙ୍କୁ ସେପରି କହୁଅଛି। ଏଠାରେ ଏପରି ଏକ ଶରୀର ଅବସ୍ଥାନ କରିଅଛି ଯାହାକି ଦୁର୍ବଳ ଅଟେ, ଏହା ଯାତ୍ରା ପଥରେ ଅଗ୍ରସର ଅଟେ। କେହି ଜଣେ ଅତି ସାଧାରଣ ମହିଳା ରାସ୍ତାରେ ଯାଞ୍ଚ କରିଥାନ୍ତି, ପୁଣି କେହି ଜଣେ ଯୁବକ ବ୍ୟକ୍ତି ଆପଣା ଯୁବା ଅବସରରେ ଯେତେବେଳେ କି ସେ 17, 18, 20 ବର୍ଷ ବୟସ ପଦାର୍ପଣ କରିଥାନ୍ତି, 25 କିମ୍ବା 30 ବର୍ଷ ବୟସ ପଦାର୍ପଣ କରିଥାନ୍ତି, ଠିକ ସେତିକିବେଳେ ସେ ଏପରି ଆକର୍ଷଣୀୟ ଅବସ୍ଥାର ପରିସର ମଧ୍ୟରେ ତାଙ୍କ ଚାରିପାଖରେ ଗମନାଗମନ କରିଥାନ୍ତି। ପୁଣି ଏହି ଯୁବତୀ ନାରୀ ଜଣକ ରାସ୍ତାରେ ଚଲାବୁଲା କରିଥାନ୍ତି, ତାଙ୍କ ଶରୀରର ପ୍ରତ୍ୟେକ ଗଠନକୃତିକୁ ନଚାଇଥାନ୍ତି, ଏକଦଳା ଉଚ୍ଚା ଗୋଇଠି ଥିବା ଜୋତା ପିନ୍ଧି ଚଲାବୁଲା କରିଥାନ୍ତି, ପୁଣି ଯାକୁ ଆଗ ପଛ ଏପରି କରି ପ୍ରଦର୍ଶନ କରିଥାନ୍ତି, ଆଉ ତାର ପରିଧେୟ ବସ୍ତ୍ରଟି ଆଣ୍ଠୁରୁ ଅଧିକ ଉଚ୍ଚ ରହିଥାଏ କିମ୍ବା ସେପରି ଉଲଗ୍ନାବସ୍ଥାରେ ରହିଥାଏ ଏକ ଯୋଡ଼ା ସ୍କର୍ଟସ୍କୁ ପିନ୍ଧିଥାନ୍ତି। ସେ ଯେ ସେପରି ଧରଣର ଆଚରଣକୁ ସଫଳ କରିବ ଏହା ବାଇବଲ କହିଥାଏ ବୋଲି ଆପଣମାନେ ଜାଣନ୍ତି କି? ସେ ଯେ ସେପରି ଧରଣର ଆଚରଣକୁ ସମ୍ପନ୍ନ କରିବ ଏପରି ଏକ ବିଷୟ ବାଇବଲ କହିଥିଲା ବୋଲି ଆପଣମାନେ ଜାଣନ୍ତି କି? ସେ ସେପରି ଅପବିତ୍ରା କିପରି ଭାବରେ ହୋଇପାରିଥାଏ? ଏହି ମାସର ରିଡର୍ ଡାଇଜେଷ୍ଟ ନାମକ ପତ୍ରିକାରେ ଆପଣମାନେ ଏ ବିଷୟରେ ପାଠ କରିଥିଲେ କି? ଅର୍ଥାତ୍ ଏହି ଯୁଗର ପୁରୁଷ ଏବଂ ନାରୀଗଣ, କିଶୋରୀ ବାଳିକାଗଣ ସେମାନଙ୍କ 20 କିମ୍ବା 25 ବର୍ଷ ବୟସରେ ପଦାର୍ପଣ କରିବା ସମୟରେ ଗତ ବୟସ୍କା ନାରୀ ଦେଖିବାକୁ ମିଳିଥାନ୍ତି। ଯେତେବେଳେ କି ଜୀବନର ମଧ୍ୟମ ବୟସରେ ଉପନୀତ ହେବା ପରେ ଆପଣମାନେ ପ୍ରକୃତରେ ଜୀବନର ଏକ ପରିବର୍ତ୍ତନକୁ ଲକ୍ଷ୍ୟ କରିପାରିଥାନ୍ତି। ବିଜ୍ଞାନର ଯୁକ୍ତି ଅନୁସାରେ 20ରୁ 25 ବର୍ଷ ବୟସ ମଧ୍ୟରେ ପରିବର୍ତ୍ତନ ସମ୍ମୁଖୀନ ହୋଇଥାନ୍ତି। ମୋର ଯୁବାବସ୍ଥାରେ ତାହା 30 କିମ୍ବା 35 ବର୍ଷର ସୀମା ମଧ୍ୟରେ ଅବସ୍ଥିତ ଥିଲା। ମୋର ମାତାଙ୍କ ଯୁବତୀ ଅବସ୍ଥାରେ ଜଣେ ମହିଳା ଆପଣଙ୍କର 40 କିମ୍ବା 45 ବର୍ଷ ବୟସରେ ପଦାର୍ପଣ ନ କଲା ପର୍ଯ୍ୟନ୍ତ ଗତ ବୟସ୍କା ହେଉନଥିଲେ। ଏହା କିପରି ଧରଣର ଏକ ବିଷୟ ଅଟେ? ଏହା ତ ବିଜ୍ଞାନର ମାଧ୍ୟମରେ ପୁଣି ଭୋଜନ ପୁଣି ଶଙ୍କର ଜାତୀୟ ଖାଦ୍ୟ ପଦାର୍ଥ ଗୁଡ଼ିକ ଯୋଗୁଁ ହିଁ ଅଟେ, ଯାହାକି ସକଳ ମନୁଷ୍ୟମାନଙ୍କ ଶରୀରକୁ ଏପରି ଭାବରେ ଶକ୍ତିହୀନ କରି ପକାଇଅଛି ଯେ ଯଦ୍ୱାରା ଆମେ ବିନାଶମୁଖୀ ଏକ ଦଳ ଭିନ୍ନୁ ଅନ୍ୟ କିଛି ନୁହୁଁ। ପୁଣି ଶାରୀରିକ ଅବସ୍ଥାଟି ଯଦି ସେପରି ଭାବରେ ଦୂଷିତ ଅଟେ ତେବେ ଏହା ତ ସେହି ଶାରୀରିକ ଅବସ୍ଥାର ସେହି ମାନସିକ ଅଣୁ ଅଟେ, ଯାହାକି ତଦ୍ରୂପ ଅବସ୍ଥା ଜନିତ ହୋଇନଥାଏ କି? ପୁଣି ଦେଖନ୍ତୁ ସେହି ଆତ୍ମାଙ୍କୁ ଲକ୍ଷ୍ୟ କରନ୍ତୁ ଯିଏକି ଏହାର ଅନୁଗାମୀ ହୋଇଥାନ୍ତି। ଏପରି ଏକ ସମୟ ମଧ୍ୟ ଆସିବ ପ୍ରଭୁଙ୍କ ନାମରେ ମୁଁ କହିଥାଏ ଯେ ସେତେବେଳେ ମନୁଷ୍ୟଗଣ ସମ୍ପୂର୍ଣ୍ଣ ରୂପେ ଅପବିତ୍ର ହୋଇଯିବେ। ବାଇବଲ ସେପରି ହିଁ କହିଥାଏ। ସେମାନେ ତ ଚିତ୍କାର କରିବେ ଏବଂ ଆର୍ତ୍ତନାଦ କରିବେ, ସେମାନଙ୍କ ଧାରଣାରୂପୀ ମସ୍ତିଷ୍କରେ ବିଭିନ୍ନ ପ୍ରକାରର ଅପ୍ରାକୃତିକ ମାତ୍ର ଘୃଣ୍ୟ ବିଚାର ଗୁଡ଼ିକ ସ୍ଥାନାଧିକାର କରି ରହିଥିବ। ବେତାର ଯନ୍ତ୍ରର ପ୍ରସାରଣ ପ୍ରଣାଳୀଟି ପୁଣି ଦୂରଦର୍ଶନ କାର୍ଯ୍ୟକ୍ରମ ଗୁଡ଼ିକ ତଥା ଅନ୍ୟାନ୍ୟ ସୂଚନାରୂପୀ ବିଷୟ ଗୁଡ଼ିକ ଆମମାନଙ୍କୁ ଏଗୁଡ଼ିକର ସମ୍ବନ୍ଧରେ ସୂଚିତ କରୁଅଛନ୍ତି। ସେପରି ଧରଣର ଦୃଶ୍ୟ ଗୁଡ଼ିକ ମଧ୍ୟ ଦୃଷ୍ଟିଗୋଚର ହେବ, ଅର୍ଥାତ୍ ଜଗତ ପୃଷ୍ଠରେ ଏପରି ଧରଣର ପିମ୍ପୁଡ଼ି ଗୁଡ଼ିକ ଉତ୍ପନ୍ନ ହେବେ, ସେମାନେ ପର୍ବତ ଉପରିସ୍ଥ ଗଛ ଗୁଡ଼ାକ ସୁଦ୍ଧା ଉଚ୍ଚତାରେ ଅଧିକ ହେବେ। ସେତେବେଳେ ଏପରି ଧରଣର ପକ୍ଷୀଟିଏ ମଧ୍ୟ ଦୃଷ୍ଟିଗୋଚର ହେବ ଯିଏକି ଆକାଶ ମାର୍ଗରେ ଆପଣ ଡେଣାକୁ ପ୍ରାୟ 4 କିମ୍ବା 5 ମାଇଲ ଲମ୍ବାରେ ମେଲାଇ ଉଡୁଥିବାର ଦେଖିବାକୁ ମିଳିବ। ପୁଣି ଲୋକେ ସେଗୁଡ଼ାକୁ ଦେଖିବେ, ପୁଣି ଅନୁଗ୍ରହ ଲାଭ କରିବା ନିମନ୍ତେ ସେମାନେ ଚିତ୍କାର କରୁଥିବେ, ପୁଣି ଆର୍ତ୍ତନାଦ କରିବେ, ପୁଣି ଅନୁକମ୍ପା ଭିକ୍ଷା କରିବେ। କିନ୍ତୁ ସେଗୁଡ଼ିକ ତ ମହାମାରୀ ଗୁଡ଼ିକ ହେବ, ମହାମାରୀ ଗୁଡ଼ିକ ଯାହାକି ନିକଟରେ ପରିଚିତ ହେବାକୁ ଯାଉଅଛି, ସେଗୁଡ଼ାକୁ ପ୍ରଚାର କରିବା ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରି ରହିଥାନ୍ତୁ। ବ୍ୟକ୍ତିଗତ ରୂପେ ମଶାଦେ କ'ଣ କରିଥିଲେ ତାହାକୁ ଧ୍ୟାନ ସହିତ ଦେଖନ୍ତୁ, ମାତ୍ର ଆତ୍ମିକ ଭାବେ ଯେ ନୁହେଁ ଏହାକୁ ବୁଝନ୍ତୁ। ଯେତେବେଳେ ସେ ଏପରି କହିଥିଲେ, ହେ ମଶା, ଈଶ୍ୱର ମଶାଙ୍କୁ କହିଥିଲେ ତୁମ୍ଭେ ସେଟାକୁ ପାହାଡ଼ି ଚାଲିଯାଅ, ଆପଣାର ଭାବାଦୀଙ୍କୁ କହିଥିଲେ ମୁଠାଏ ଧୂଳି ହାତରେ ନିଅ, ପୁଣି ଉପରକୁ ଏପରି କହି ଫୋପାଡ଼ି ଦିଅ ଯେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଡାଁଶ ଗୁଡାକ ପୃଥିବୀକୁ ଆସନ୍ତୁ। ତା ପୂର୍ବରୁ ଡାଁଶ ଗୁଡାକ ତ ଦେଖିବାକୁ ସୁଦ୍ଧା ମିଳୁନଥିଲେ। ସର୍ବପ୍ରଥମ ଦୁଷ୍ଟଟିର ବିଷୟରେ ଆପଣ ଜାଣନ୍ତି, କୌଣସି ଏକ ବୁଦା ମଧ୍ୟରୁ ମାଛି ପରି କୌଣସି ଜୀବଟିଏ ଯେ ବାହାରି ଆସିଥିଲା ତାକୁ ସେମାନେ ଦେଖିଥିଲେ, ପୁଣି ସେଟାକୁ ଚାହିଁ ଦେଖିଥିଲେ, ଆଉ ସେହି ସ୍ଥାନରୁ ପୁଣି ଅନ୍ୟ ଗୋଟିଏ ଜୀବ ବାହାରି ଆସିଥିଲା। ପୁଣି କିଛି ସମୟ ଉତ୍ତାରେ ସେଗୁଡ଼ିକ ଏତେ ବହୁଳ ପରିମାଣରେ ଘନ ଘନ ହୋଇ ଆସିଥିଲେ ଯେ ସେମାନେ ସେଗୁଡ଼ିକୁ ଆଉ ଘୋଡ଼ାଇ ପାରିନଥିଲେ। ସେଗୁଡ଼ାକ କେଉଁଠାରୁ ଆସିଥିଲେ? ଈଶ୍ୱର ତ ସ୍ରଷ୍ଟା ଅଟନ୍ତି, ସେ ଯାହା କିଛି ଇଚ୍ଛା କରନ୍ତି ତାହାକୁ ସେ ଅତି ସମ୍ଭବତାର ସହିତ କରିପାରନ୍ତି, କାରଣ ସେ ସର୍ବେସର୍ବା ଅଟନ୍ତି। ସେ ତ ସେପରି ଏକ ପକ୍ଷୀକୁ ମଧ୍ୟ ସୃଷ୍ଟି କରିପାରନ୍ତି ଯିଏକି ଆକାଶର ଗୋଟିଏ ପ୍ରାନ୍ତରୁ ନେଇ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆପଣା ଡେଣା ମେଲାଇ ଉଡ଼ିପାରେ। ସେ କହିଥିଲେ ସମସ୍ତ ଭୂପୃଷ୍ଠକୁ ଡାଁଶ ଗୁଡ଼ିକ ଭରପୁର କରିପକାନ୍ତୁ। ସେହି ଦେଶରେ ତା ପୂର୍ବରୁ ଡାଁଶ ଗୁଡ଼ିକ ସେପରି ପରିମାଣରେ ଆଦୌ ଦେଖିବାକୁ ମିଳିନଥିଲେ। ଆପଣମାନେ ଜାଣନ୍ତି ଯେ ପ୍ରଥମେ ଗୋଟିଏ ଡାଁଶ ସୃଷ୍ଟ ହୋଇ ଉଡ଼ିବାରେ ଆରମ୍ଭ କରିଥିଲା, ପ୍ରଥମରେ 8ଟି କିମ୍ବା 10ଟି ଡାଁଶ ସେଠାରେ ଦେଖିବାକୁ ମିଳିଥିଲେ, ହୋଇପାରେ 12ଟି ଦେଖିବାକୁ ମିଳିଥିଲେ। ସର୍ବପ୍ରଥମେ ସେମାନେ ସେଗୁଡ଼ିକର ମଧ୍ୟ ଦେଇ ଡାଁଶ କରିପାରିନଥିଲେ ବୋଲି ଆପଣମାନେ ଜାଣନ୍ତି। ସୃଷ୍ଟିକର୍ତ୍ତା ଈଶ୍ୱର ଆପଣଙ୍କ ବାକ୍ୟକୁ ରକ୍ଷା କରିଥାନ୍ତି, ପୁଣି ସେ ଅର୍ଥାତ୍ ମୂଷା ଆପଣଙ୍କ ଦୃଷ୍ଟିକୁ ବିସ୍ତାରିତ କରିଥିଲେ, ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେପରି କରିଥିଲେ, ପୁଣି କହିଥିଲେ ବେଙ୍ଗ ଗୁଡ଼ାକ ସୃଷ୍ଟି ହୁଅନ୍ତୁ, ପୁଣି ଭୂମିକୁ ଆଚ୍ଛାଦିତ କରନ୍ତୁ। ପୁଣି ବେଙ୍ଗ ଗୁଡ଼ାକ ଏପରି ବିପୁଳ ପରିମାଣରେ ଗଦା ଗଦା ହୋଇ ସୃଷ୍ଟି ହୋଇଥିଲେ ଯେ ପରିଶେଷରେ ସେଗୁଡ଼ାକ ପ୍ରତ୍ୟେକ ସ୍ଥାନରେ ଦେଖିବାକୁ ମିଳିଥିଲେ। ହୋଇପାରେ ବେଙ୍ଗ ଗୁଡ଼ାକର ଗଦା ସମ୍ଭବତଃ 40 କିମ୍ବା 50 ଫୁଟ ଉଚ୍ଚତା ବିଶିଷ୍ଟ ହୋଇଯାଇଥିଲା। ସେଗୁଡ଼ାକ ଫାରଙ୍କ ଆଲମାରୀ ମଧ୍ୟରେ ଦେଖିବାକୁ ମିଳିଥିଲେ, ସେଗୁଡ଼ାକ ବିଭିନ୍ନ ସ୍ଥାନମାନଙ୍କରେ ଦେଖିବାକୁ ମିଳିଥିଲେ, ସେଗୁଡ଼ାକ ବିଛଣାର ଚାଦର ଗୁଡ଼ିକୁ ଦୁର୍ଗନ୍ଧମୟ କରି ପକାଇଥିଲେ, ପୁଣି ବିଛଣାର ଚାଦର ତଳେ ପ୍ରାୟ 500 ସଂଖ୍ୟକ ବେଙ୍ଗ ଗୁଡ଼ାକ ଦେଖିବାକୁ ମିଳିଥିଲେ, ବିଛଣା ତଳେ ପୁଣି କେଶ ଗୁଡ଼ାକ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲେ। ଯେକୌଣସି ସ୍ଥାନକୁ ସେମାନେ ଯାଇଥିଲେ ନା କାହିଁକି ପ୍ରତ୍ୟେକ ସ୍ଥାନରେ ବେଙ୍ଗ ଗୁଡ଼ାକ କେବଳ ବେଙ୍ଗ ଗୁଡ଼ାକ ଦେଖିବାକୁ ହିଁ ମିଳିଥିଲେ। ସେଗୁଡ଼ାକ କେଉଁଠାରୁ ଆସିଥିଲେ? ଈଶ୍ୱର ସେ ତ ସ୍ରଷ୍ଟା ଅଟନ୍ତି, ସେ ତ ସର୍ବେ ସର୍ବା ଅଟନ୍ତି, ସେ ଯାହା କିଛି କହିଥାନ୍ତି ତାହାକୁ ସେ ତଦ୍ରୁପ ସଫଳ କରିବେ। ପୁଣି ସେ ଏପରି ମଧ୍ୟ କହିଥିଲେ ଯେ ଜଗତ ପୃଷ୍ଠରେ ଭୟଙ୍କର ଧରଣର ଦୃଶ୍ୟ ଗୁଡ଼ାକ ଦେଖିବାକୁ ମିଳିବ, କାରିଗରଙ୍କ କେଶ ପରି ଲମ୍ବା ଲମ୍ବା ପଙ୍ଗପାଳ ଗୁଡ଼ାକ ଦେଖିବାକୁ ମିଳିବେ, ସେଗୁଡ଼ାକର ଲମ୍ବା ଲମ୍ବା ନାହୁଳ ଥିବ। ପୁଣି ଯେଉଁ ନାରୀଗଣ ଆପଣାର କେଶ ଗୁଡ଼ାକୁ କାଟି ପକାଇଥାନ୍ତି ସେମାନଙ୍କୁ ଦଂଶନ କରିବା ନିମନ୍ତେ ଯେପରି ନାହୁଳ ଗୁଡ଼ାକ ସେମାନେ ବହନ କରି ରହିଥିବେ, ଦାନ୍ତ ଗୁଡ଼ାକ ସିଂହର ଦାନ୍ତ ପରି ହୋଇଥିବ, ସେମାନଙ୍କର ଲାଞ୍ଜରେ ନାହୁଳ ଗୁଡ଼ାକ ରହିଥିବ, କଙ୍କଡ଼ା ବିଛାନା ହେବ ସେମାନଙ୍କ ନାହୁଳ ଥିବ, ମାସ ମାସ ଧରି ସେମାନେ ପୁରୁଷ ଗୁଡ଼ାକୁ ଦଂଶନ କରି ସେମାନଙ୍କୁ ବ୍ୟଗ୍ର କରିବେ। ପୁଣି ମୋହର ଗୁଡ଼ାକୁ ଓ ବିପତ୍ତି ଗୁଡ଼ାକୁ ଆମମାନେ ଉନ୍ମୋଚନ ନ କରିବା ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରି ରହିଥାନ୍ତୁ। ପୁଣି ସେହି ସପ୍ତ ମେଘଗର୍ଜନ ଗୁଡ଼ିକର ସମୟରେ କଣ ଯେ ଘଟିଥିଲା ତାହାକୁ ବୁଝିବା ପାଇଁ ଅପେକ୍ଷା କରି ରହିଥାନ୍ତୁ। ହେ ଭାଇ, ଗୋଷଣ ପ୍ରଦେଶକୁ ଯିବା ପାଇଁ ଯେଉଁ ସୁବସର ରହିଅଛି ସେ ପର୍ଯ୍ୟନ୍ତ ଆମମାନେ ଅଗ୍ରସର କରୁ, ଆପଣଙ୍କୁ ଗୋଷଣ ପ୍ରଦେଶକୁ ଯିବାଟା ହିଁ ଉତ୍ତମ ବିଷୟ ହେବ। ବାହାରେ ରହିଯାଇଥିବା ସମୁଦାୟ କଥାକୁ ଆଦୌ କାନ ଡେରନ୍ତୁ ନାହିଁ, ଏଠାରେ ଲକ୍ଷ୍ୟ କରନ୍ତୁ। ସେଠାରେ ସହରର ରାଜମାର୍ଗରେ ଜନୈକ ନାରୀ ନିଜକୁ ଅତି କଦର୍ଯ୍ୟ ଭାବରେ ପ୍ରଦର୍ଶନ କରାଉଅଛନ୍ତି, ପୁଣି ସେଠାରେ ଜନୈକ ଯୁବକ ମଧ୍ୟ ରହିଅଛି, ପୁଣି ତାହାର ଦୃଷ୍ଟି ସେଆଡ଼େ ପଡ଼ିଯାଉଅଛି। ସେ ତ ମଣ୍ଡଳୀରେ ଜଣେ ସଦସ୍ୟ ଅଟେ, ସେ ଜଣେ ପେଣ୍ଟିକଷ୍ଟ ମତବାଦୀ ଅଟେ, ସେ ଯାହା କିଛି ହୋଇଥାଉ ନା କାହିଁକି, ମାତ୍ର ସେ ଜଣେ ମଣ୍ଡଳୀର ସଦସ୍ୟ ଅଟେ। ତଥାପି ସର୍ବପ୍ରଥମ ଉଦ୍ଦେଶ୍ୟ ଟିକୁ ତ ଆପଣମାନଙ୍କୁ ଜଣା, କାରଣ ବାରଣ କରିବା ନିମନ୍ତେ ଅଟକାଇ ରଖିବାର ସେପରି କିଛି ବ୍ୟବସ୍ଥା ରହିନାହିଁ। ସେ ତ ଝାଲ କରି ରଖିବେ, ବାଳକଟି ଘୁଙ୍ଗରା କେଶର ସହିତ ରହିଥାଇପାରେ, ପୁଣି ଅତି ସୁନ୍ଦର ଦେଖାଯାଉଥିବା ଯୁବକଟି ହୋଇପାରିଥାଏ, ଉଚ୍ଚା କାନ୍ଧ ବିଶିଷ୍ଟ ସୁନ୍ଦର ଯୁବକଟିଏ ହୋଇପାରିଥାଏ, ପବିତ୍ର ରୂପେ ଜୀବନଯାପନ କରୁଥିବା ଏବଂ କରିବାକୁ ଯତ୍ନ କରୁଥିବା ପୁରୁଷଟିଏ ହୋଇପାରିଥାଏ। ପୁଣି ଏହି ଯୁବତୀଟି ତାଙ୍କ ନିକଟକୁ ଅକ୍ଲେଶରେ ଚାଲି ଆସିଥାନ୍ତି, ହୋଇପାରେ ସେ ଜଣେ ପ୍ରଚାରକ ଥାଇପାରନ୍ତି। ସର୍ବପ୍ରଥମ ଉପାୟଟି ଆପଣମାନଙ୍କୁ ଜଣା, ଏହା କିପରି ଅଟେ। ଏହି ବାହ୍ୟ ବସ୍ତୁଟି, ଶାରୀରିକ ଅଭିଳାଷଟି, ପୁଣି ତନ୍ମଧ୍ୟସ୍ଥିତ ଆତ୍ମଟି ଏହା ସତ୍ତ୍ୱେ ଅଭିଷିକ୍ତ ହୋଇ ରହିଥାନ୍ତି, ପୁଣି ଏପରି କହିଥାନ୍ତି, ତାହାକୁ ସେପରି କର ନାହିଁ, ସେପରି ଆଦୌ କର ନାହିଁ। ତଥାପି ଏହା କିପରି ଧରଣର କାର୍ଯ୍ୟକୁ ସମ୍ପନ୍ନ କରିବ, ତାହା ତ ସେହି ସ୍ଥାନକୁ ଅବାଧରେ ଯିବ, ତଦ୍ୱାରା ଧୃତ ହେବ, ପୁଣି ତହିଁରେ ଏହା ପତିତ ହେବ। ସର୍ବପ୍ରଥମେ ସେ ଯୁବତୀ ସହିତ ଏକ ତାରିଖକୁ ନିର୍ଦ୍ଧାରିତ କରିବ, ଏହାକୁ ଆପଣମାନେ ଜାଣନ୍ତି। ବ୍ୟଭିଚାର କରିଥିବା ଯୋଗୁଁ ସେ ତ ଦୋଷୀ ଅଟେ, ସେ ତାକୁ ସ୍ପର୍ଶ କରିଥାଏ ଅଥବା ନୁହେଁ, ତଥାପି ସେ ଦୋଷୀ ଅଟେ। କିନ୍ତୁ ଜଣେ ଅସଲି ନୂତନ ଜନ୍ମ ଲାଭ କରିଥିବା ଈଶ୍ୱରଙ୍କ ପୁତ୍ରଟିଏ ସେପରି କରିବ ନାହିଁ, ଆମେନ୍। ଆପଣମାନେ ବ୍ୟକ୍ତିଗତ ରୂପେ ତାହାକୁ କରିପାରନ୍ତି ନାହିଁ, ସେପରି ସ୍ୱଭାବିଷ୍ଟା ଜନୈକ ନାରୀଙ୍କ ସମ୍ମୁଖରେ ରକ୍ତରଞ୍ଜିତ ପୁରୁଷଟିଏ କଦାପି ଯାଆସ କରିପାରନ୍ତି ନାହିଁ, ଏହା ତ ସମ୍ପୂର୍ଣ୍ଣ ରୂପେ ଅସମ୍ଭବ ଅଟେ। କୌଣସି ଏକ ଅଘଟନ ମୂଳକ ଘଟଣା ନ ଘଟିଲେ ସେପରି ହେବାଟା ଅସମ୍ଭବ ଅଟେ। ତଥାପି ଅନ୍ତର ମଧ୍ୟରେ ଯେତେବେଳେ କୌଣସି ବିଷୟ ରହିଥାଏ, ସେତେବେଳେ ନୂତନ ଜନ୍ମ ସେହି କ୍ଷୁଦ୍ର ଆଲୋକଟି ଏହି ସ୍ଥାନରେ ପ୍ରଜ୍ୱଳିତ ହୋଇଥାଏ।
ହୋଇପାରେ ସେହି ବ୍ୟକ୍ତିଟି ଚିତ୍କାର କରିଥାଇପାରନ୍ତି, ପରଭାଷାରେ କଥାବାର୍ତ୍ତା କରିଥାଇପାରନ୍ତି, ଡେଇଁ ଥାଇପାରନ୍ତି, ନାଚି ଥାଇପାରନ୍ତି, ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିଥାଇପାରନ୍ତି, ସକଳ ପ୍ରକାରର ଚିହ୍ନଗୁଡ଼ିକୁ ପୁଣି ଅଦ୍ଭୁତ କର୍ମଗୁଡ଼ିକୁ କରିଥାଇପାରନ୍ତି, ଯାହାକି ଈଶ୍ୱର ଆପଣା ଆତ୍ମାଙ୍କ ଦ୍ୱାରା ତଦ୍ରୂପ କର୍ମଗୁଡ଼ାକୁ କରିବା ନିମନ୍ତେ ନିଜର ବାକ୍ୟରେ କହିଥିଲେ। ଯୀଶୁ ଏପରି କହିଥିଲେ, ସେଦିନ ଅନେକ ମୋ ନିକଟ ଆସି ଏପରି କହିବେ, ହେ ପ୍ରଭୁ, ଆପଣଙ୍କ ନାମରେ ମୁଁ ଭାବବାଣୀ କରିନଥିଲି କି, ମୁଁ ଆପଣଙ୍କ ନାମରେ ଭୂତାତ୍ମାଗୁଡ଼ିକୁ ଛଡ଼ାଇ ନଥିଲି କି, ମୁଁ ସେପରି କରିନଥିଲି କି। ସେ କହିଥିଲେ, ହେ ଅଧର୍ମଚାରୀମାନେ ମୋ ସମ୍ମୁଖରେ ଦୂରେଇ ଯାଅ। ଅଧର୍ମଚାରୀ କହିବାର ଅର୍ଥ କ'ଣ ଅଟେ? ଯେଉଁ କାର୍ଯ୍ୟଟିକୁ କରିବାକୁ ଆପଣ ଜାଣିଥିଲେ ସୁଦ୍ଧା ତାହାକୁ କରିନଥାନ୍ତି, ତାହା ହିଁ ଅଧର୍ମାଚରଣ କାର୍ଯ୍ୟ ଅଟେ। ହେ ଅଧର୍ମଚାରୀମାନେ ମୋ ସମ୍ମୁଖରେ ଦୂରକୁ ଚାଲିଯାଅ, କାରଣ ମୁଁ ତୁମମାନଙ୍କୁ କଦାପି ଜାଣେ ନାହିଁ। ତଥାପି ସେହି ବ୍ୟକ୍ତିଙ୍କର ମଧ୍ୟସ୍ଥିତ ଶକ୍ତିଟି, ଯଦି ସେହି କ୍ଷୁଦ୍ରତମ ଓ ଶକ୍ତିଶାଳୀ ଆତ୍ମାଟି ସେହିଠାରେ ରହିଥାନ୍ତି, ଅର୍ଥାତ୍ ଈଶ୍ୱରଙ୍କ ସେହି ଯୋଗ୍ୟ ବିଜୟଟି, ଯାହାକି ଜଗତର ପତ୍ରାଭିତ କାଳରୁ ସେହି ସ୍ଥାନରେ ପୂର୍ବରୁ ନିରୂପିତ ହୋଇ ରହିଥାଏ, ତେବେ ଯାହା କିଛି ଅଘଟଣ ଘଟିଯାଏ ନା କାହିଁକି, ମୁଁ ତାହାକୁ ଭୃକ୍ଷେପ କରିନଥାଏ, ଯେହେତୁ ଏହା ତାହାକୁ ସୁରକ୍ଷା ପ୍ରଦାନ କରି ରଖିଥାଏ, ସେହି ସ୍ଥାନରେ ସ୍ଥିର ଭାବରେ ଧରି ରଖିବା ନିମନ୍ତେ ତାହାକୁ ସେଠାରେ ସୁସ୍ଥିରତା ପ୍ରଦାନ କରିଥାଏ। ସେହି କାରଣ ବଶତଃ ସେହି ନାରୀଟି ସେମାନଙ୍କୁ ଅଧିକ ବସ୍ତ୍ରଗୁଡ଼ିକୁ ପରିଧାନ କରିବା ନିମନ୍ତେ ଉତ୍ସାହିତ କରିବ। ସେ ଜଣେ ବେଶ୍ୟା ରୂପେ ଗଣ୍ୟ ଅଟେ, ଠିକ୍ ସେହିପରି ଭାବରେ ଯେପରିକି ଜଣେ ନାରୀ ବେଶ୍ୟାବୃତ୍ତି କର୍ମରେ ଲିପ୍ତ ରହିଥାଏ, ବୁଝନ୍ତି ତ, ତାହା ଯେ ସେହି ଆତ୍ମା ଅଟେ ଏହାକୁ ସେ ଆଦୌ ବୁଝିନଥାଏ। ସେ କିପରି ଭାବେ ତାହାକୁ ବୁଝିଥାଏ? ନିଜର ସର୍ବଶ୍ରେଷ୍ଠ ନିଷ୍ପତ୍ତି ଦ୍ୱାରା। ସର୍ବଶେଷ ନିଷ୍ପତ୍ତିର ଅର୍ଥ କ'ଣ ଅଟେ? ତାହା ତ ସବୁଠାରୁ ଶେଷ ଶବ୍ଦ ଅଟେ। ସର୍ବଶେଷ ନିଷ୍ପତ୍ତି ତାହା ଆମେ ହିଁ ଅଟେ। ଆପଣଙ୍କର ସର୍ବଶେଷ ନିଷ୍ପତ୍ତିଟି ତାହା ତ ଆପଣଙ୍କ ସକଳ ଯାତନାର ଚରମଦଶ ଅଟେ। ପୁଣି ଆପଣଙ୍କର ମଣ୍ଡଳୀଟି ଯଦି, ହଁ, ସେହି ପେଣ୍ଟିକଷ୍ଟାଲ ମଣ୍ଡଳୀଟି ଯଦି ଏପରି କହିଥାଏ ଯେ ଲମ୍ବା କେଶଧାରଣର ପ୍ରଥାଟି, ପୁଣି ସେପରି ଅନ୍ୟାନ୍ୟ ଯୁକ୍ତିଯୁକ୍ତ ଅଭ୍ୟାସ ଗୁଡ଼ିକ କେବଳ ଧର୍ମାନ୍ଧତାର ଏକ ବିଷୟ ଅଟେ, ନିଜ ବିବେଚନା ମଧ୍ୟରେ କୌଣସି ଏକ କୁପ୍ରଥାକୁ ଜଗାଇ ରଖୁଅଛନ୍ତି, ଏକ ବଦଳର ଭାବକୁ ସାଇତି ରଖିଅଛନ୍ତି, ପୁଣି ସେପରି ଧରଣ ଅନ୍ୟାନ୍ୟ କୁପ୍ରଥାଗୁଡ଼ିକୁ ସାଇତି ରଖିଛନ୍ତି, ସେହି ବ୍ୟକ୍ତି ଜଣକ ତ ଶୈତାନ ଆତ୍ମାରେ ଗ୍ରସ୍ତ ଅଟନ୍ତି। ଯେହେତୁ ଈଶ୍ୱରଙ୍କ ବାକ୍ୟ ବୋଲି କହିଅଛି, ସ୍ତ୍ରୀ ନିମନ୍ତେ ତାହାର କେଶକୁ କାଟିବା ବା ମସ୍ତକ ମୁଣ୍ଡନ କରିବା
ଲଜ୍ଜାଜନକ ବିଷୟ ଅଟେ। ତଦ୍ୱାରା ସେ ଆପଣା ମସ୍ତକର ଅପମାନ କରିଥାଏ। ପୁଣି ସେ ଯଦି ଆପଣା ସ୍ୱାମୀଙ୍କୁ ଅପମାନିତ କରିଥାନ୍ତି, ପୁଣି ତାଙ୍କ ସ୍ୱାମୀ ମଣ୍ଡଳୀ ଅଟନ୍ତି, ପୁଣି ମଣ୍ଡଳୀ ଖ୍ରୀଷ୍ଟଙ୍କ ନିଦର୍ଶନ ଅଟେ, ତେବେ ସେ ତ ସ୍ୱଧର୍ମକୁ ଅପମାନିତ କରୁଥିବା ଏକ ବେଶ୍ୟା ଅଟନ୍ତି। ପୁଣି ସେ ଉଲ୍ଲଙ୍ଘ ଥିଲେ ସୁଦ୍ଧା ତାହା ଜାଣନ୍ତି ନାହିଁ, ଉଲ୍ଲଙ୍ଘ ଅଟେ। ବାଇବଲ ଏପରି କହିନଥାଏ କି ଯେ ନାରୀର ଓଢ଼ଣୀ ତାହାର କେଶ ଅଟେ ବୋଲି। ମସ୍ତକ ଆଚ୍ଛାଦନ କରି ରଖିବା ନିମନ୍ତେ କେଶ ତାହାକୁ ଦତ୍ତ ହୋଇନାହିଁ କି? କୌଣସି ଏକ ଦିନ ସେଠାରେ ବିଚାର ସିଂହାସନ ନିକଟରେ ସମସ୍ତେ ଉପସ୍ଥିତ ଥିବେ। ମୁଁ ତ ଔଷଧ ସେବନ କରାଇବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କରୁଅଛି, ପୁଣି ଆପଣଙ୍କ ହସ୍ତରେ ଏହାକୁ ଧରି ରଖିବାକୁ ଯଥାସାଧ୍ୟ ଚେଷ୍ଟା କରୁଅଛି। ପୁଣି ଆପଣମାନେ ଦ୍ୱିଧାବନା ହୋଇ ଏହାକୁ ସିଧାସଳଖ ଅସ୍ୱୀକାର କରିଦେଉଅଛନ୍ତି। ତେବେ ତ ଏକଦା ଈଶ୍ୱର ଆପଣମାନଙ୍କର ବିଚାର ଅବଶ୍ୟ କରିବେ। ଏହା ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି ତଦ୍ରୂପ ଅଟେ। ଏହା ତ ମୂର୍ଖତାର ଏକ ଶିକ୍ଷା ପରି ନୁହେଁ, କିମ୍ବା କେହି ଜଣେ ପାଗଳ ବ୍ୟକ୍ତି ସେପରି କହିବା ଦ୍ୱାରା ଚାଲିଯାଇଅଛନ୍ତି ଏପରି ମଧ୍ୟ ନୁହେଁ। ଏହା ତ ସେପରି ଆଦୌ ନୁହେଁ, ଯେହେତୁ ଏହା ପରମେଶ୍ୱରଙ୍କର ବାକ୍ୟ ଅଟେ। ମାତ୍ର ଜନୈକ ଅସଲି ପ୍ରକୃତ ଖ୍ରୀଷ୍ଟିଆନ ବ୍ୟକ୍ତି ସେହି ଅନ୍ତର୍ନିହିତ ଆତ୍ମାଙ୍କ ସହିତ ସହମତ ହେବେ। ସେହି ଆତ୍ମା ଯାହାକି ଆରମ୍ଭ ସମୟରୁ ସେହି ସ୍ଥାନରେ ଥିଲେ, ପୁଣି ଯିଏକି ସେହି ବାକ୍ୟ ଅଟନ୍ତି, ତାଙ୍କ ସହିତ ପାଦକୁ ପାଦ ମିଶାଇ ଗମନାଗମନ କରିବେ। ଯେହେତୁ ସେ ତ ଆପଣଙ୍କ ମଧ୍ୟରେ ପ୍ରତ୍ୟେକଙ୍କର ପରିପୂର୍ଣ୍ଣତା ଅଟନ୍ତି, ତେଣୁକରି ବିଗତ ଦିନ କାଳବରୀ ନିକଟରେ ଆପଣ ତାଙ୍କ ସହିତ ଥିଲେ। ଆପଣ ଯେ ଏଠାରେ ଉପସ୍ଥିତ ରହିବେ ତାହାକୁ ସେ ପୂର୍ବରୁ ଜାଣିଥିଲେ। କେବଳ ଯାହା କିଛି ଘଟିବ ସେ ବିଷୟରେ ସେ ଆମମାନଙ୍କୁ ପୂର୍ବରୁ ଅବଗତ କରାଇଥାନ୍ତି। ଆଉ ଆପଣମାନେ ତ ତାଙ୍କ ମଧ୍ୟରେ ବାସ କରି ରହିଥିଲେ, ଆଉ ତାଙ୍କ ସହିତ ମୃତ୍ୟୁବରଣ କରିଥିଲେ। ଆପଣମାନେ ନିଜର ଅହଙ୍କାରରୁ ମୃତ୍ୟୁବରଣ କରିଥିଲେ, ଆପଣମାନେ ନିଜର ଫେସନ ଜନିତ ଆଗ୍ରହରୁ ମୃତ୍ୟୁବରଣ କରିଥିଲେ, ଆପଣମାନେ ଜଗତର ଆକର୍ଷଣ ପ୍ରତି ମୃତ୍ୟୁବରଣ କରିଥିଲେ। ପୁଣି ସେ ଯେତେବେଳେ ଆପଣମାନେ ତାଙ୍କ ସହିତ କାଲବରୀରେ ମୃତ୍ୟୁଭୋଗ କରିଥିଲେ, ପୁଣି ତୃତୀୟ ଦିନ ସେ ଯେତେବେଳେ ଉତ୍ଥାପିତ ହୋଇଥିଲେ, ସେତେବେଳେ ଆପଣମାନେ ମଧ୍ୟ ତାଙ୍କ ସହିତ ଉତ୍ଥାପିତ ହୋଇଥିଲେ। ଆଉ ଆପଣମାନେ ଏହାକୁ ଯେହେତୁ ଗ୍ରହଣ କରିନେଇଥିଲେ, ସେହି ହେତୁରୁ ଆପଣମାନେ ଯେତେବେଳେ ସ୍ୱର୍ଗୀୟ ସ୍ଥାନମାନଙ୍କରେ ଉପବେଶନ କରୁଅଛନ୍ତି, ଯୀଶୁଙ୍କ ସହିତ ରହି ଉପବେଶନ କରୁଅଛନ୍ତି, ହାଲେଲୁୟା, ଆପଣଙ୍କର ଅବସ୍ଥାରେ ତ ସେପରି ଅଟେ। ଏହା ତ ଅନ୍ତର୍ନିହିତ ପୁରୁଷର ପରିଚୟ ଅଟେ। ତାହା ତ ସେହି ଅନ୍ତର୍ନିହିତ ଆତ୍ମା ଅଟନ୍ତି ଯିଏକି ବାକ୍ୟକୁ ସ୍ୱୀକୃତ କରିଥାନ୍ତି, ବାକ୍ୟ ସହିତ ଆବଦ୍ଧ ହୋଇ ରହିଥାନ୍ତି, କୌଣସି ପ୍ରକାରେ ବାଧାର କାରଣକୁ ଭୃକ୍ଷେପ ନ କରି ସେପରି ଆଚରଣକୁ ସମ୍ପନ୍ନ କରିଥାନ୍ତି। ଆପଣ ଏହାକୁ ନିର୍ବାପିତ କରିପାରନ୍ତି ନାହିଁ। ମୁଁ ଏହି ବିଷୟକୁ ଅନେକ ବର୍ଷ ପୂର୍ବେ ସେପରି ଶିକ୍ଷା କରିଥିଲି। ମୋର ଶିଶୁ ସନ୍ତାନଟି ମୃତ୍ୟୁବରଣ କରି ଏହି ଜଗତରେ କବରସ୍ଥାୟୀ ହୋଇଅଛି। ମୋର ପତ୍ନୀ ଏହି ସ୍ଥାନରେ କବରସ୍ଥାୟୀ ହୋଇ ଏକ କଫିନରେ ଏକ କଫିନ ବାକ୍ସର ପୁନାକ୍ତି ଦ୍ରବ୍ୟାଦିର ଲିପିତ ହୋଇ ଶୋଇ ରହିଅଛନ୍ତି। ସେମାନେ ସେହି ସ୍ଥାନକୁ ମୋତେ ଡକାଇଥିଲେ, ପୁଣି ସାରଣ ମୃତ୍ୟୁର ସହିତ ସଂଗ୍ରାମ କରୁଥିଲା। ମୋର ଜୀବନ କାଳରେ ସବୁଠାରୁ କଠିନ ପରୀକ୍ଷା ଯାହାକି ମୁଁ ସମ୍ମୁଖୀନ କରିଥିଲି ତାହା ସେହି ଘଟଣାଟି ଥିଲା। ସେତେବେଳେ ମୁଁ ପ୍ରାୟ 25 ବର୍ଷ ବୟସ୍କ ଥିଲି। ମୁଁ ସେହି ସ୍ଥାନରୁ ବାହାରି ଅନେକ ଦିଗକୁ ବଢ଼ିଯାଇଥିଲି, ଆଉ ବିଲି ପାୱାର ମଧ୍ୟ ମୃତ୍ୟୁର ସଙ୍ଗୀନ ପରିସ୍ଥିତି ମଧ୍ୟରେ ରହିଥିଲା। ଚିକିତ୍ସକ ଶ୍ୟାମ ମହାଶୟ ନିକଟକୁ ଆସିଥିଲେ, ପୁଣି କହିଥିଲେ, ବିଲି, ମୁଁ ଆଦୌ ବିଚାର କରେ ନାହିଁ ଯେ ଆମମାନେ ବିଲି ପାୱାରର ଜୀବନକୁ ରକ୍ଷା କରିପାରିବା। ପୁଣି ମୁଁ ତ ସେପରି କହିଥିଲେ, ସେ ତ ଖୁବ୍ ଅସମ୍ଭବ ଧରଣରେ ଅସୁସ୍ଥ ଅଟେ। କହିଥିଲେ, ବିଲି, ମୁଁ ତୁମ ନିମନ୍ତେ ଅତ୍ୟନ୍ତ ଦୁଃଖିତ ଅଟେ। ସେ ଆପଣ ହସ୍ତଦ୍ୱୟକୁ ମୋ ଉପରେ ଥୋଇ ଦେଇଥିଲେ। ମୁଁ କହିଥିଲି, ମହାଶୟ, ମୁଁ ତ ନିଜର ସମସ୍ତ ଶକ୍ତି ହରାଇ ବସିଅଛି। କେତେ ଘଣ୍ଟା ବିତି ସାରିବା ଉତ୍ତରେ ମୋର କନ୍ୟା ସାରଣ ନିମନ୍ତେ ମୋତେ ଡକରା ପଡ଼ିଥିଲା। ମୁଁ ତ ତା ପାଖକୁ ଦୌଡ଼ି ଯାଇଥିଲି, ସେ ତାହାକୁ ଧକାଉଥିବା ଅବସ୍ଥାରେ ଦେଖିବାକୁ ଚାଲି ଯାଇଥିଲି। ତାହା କଦାପି ସ୍ଥଗିତ ହେବାର ଅବସ୍ଥା ନଥିଲା। ସେମାନେ ପଞ୍ଜରା ମଧ୍ୟରେ ଛୁଞ୍ଚିଟିଏ ପୁରାଇ ରଖିଥିଲେ, ସେମାନେ ତାହାକୁ ଛେଦଯୁକ୍ତ କରିପାରିଥିଲେ। ତାହା ତ ଯକ୍ଷ୍ମା ଜନିତ ମସ୍ତିଷ୍କ ଝିଲ୍ଲୀର ପ୍ରଦାହ ବ୍ୟାଧି ଥିଲା, ତହିଁର ଚିହ୍ନ ଗୁଡ଼ିକର ସହିତ ଉଭରି ଉଠିଥିଲା, ତାହିଁ ସବୁକିଛି ଥିଲା। ମୁଁ ଚିକିତ୍ସାଳୟରୁ ବାହାରି ଆସିଥିଲି, ପୁଣି ସେଠାରେ ଛିଡ଼ା ହୋଇଥିବା ମୋହର ପୁରୁଣା ମୋଟରଯାନ ନିକଟକୁ ଆସି ଠିଆ ହୋଇଯାଇଥିଲି ଆଉ ପାହାଡ ଆଡକୁ ଚାହିଁ ଚାଲି ଆସିଥିଲି ଓ କୋଠରୀଟିର ମଧ୍ୟରେ ଚଲାବୁଲା କରିବା ଲାଗିଥିଲି। ଶ୍ୟାମ ସେଠାକୁ ଆସିଥିଲେ, ହଲ୍ଟିରେ ମଧ୍ୟକୁ ନିଜର ଟୋପିକୁ ହାତରେ ଧରି କାନ୍ଦୁଥିବା ଅବସ୍ଥାରେ ହଲ୍ ମଧ୍ୟରେ ପ୍ରବେଶ କରିଥିଲେ। ମୋ ଉପରେ ନିଜର ହାତକୁ ଥୋଇ କହିଥିଲେ, ବିଲି ଫେରି ଚାଲି ଆସ। ମୁଁ ପଚାରିଥିଲି କଣ ହୋଇଛି, ସେ କହିଥିଲେ ତୁମ୍ଭେ ତାହାକୁ ଆଉ କଦାପି ଦେଖିପାରିବ ନାହିଁ, କହିଥିଲେ ବିଲି ସେ ତ ମୃତ୍ୟୁମୁଖୀ ଅଟେ। ପୁଣି ମୁଁ କହିଥିଲି, ଶ୍ୟାମ ସେପରି ନୁହେଁ, ମୋର ସନ୍ତାନଟି ନିମନ୍ତେ ସେପରି କଦାପି ନୁହେଁ। କହିଥିଲେ ସୁସ୍ଥିର ହୁଅ, କହିଥିଲେ ଏପରିକି ତା ପାଇଁ ମଧ୍ୟ ହେ ବିଲି କିଛି ଆବେଦନ କର ନାହିଁ, ସେ ତ ସମ୍ଭବତଃ ଜୀବିତ ରହିପାରେ। କହିଥିଲେ ସେ ତ ସାଂଘାତିକ ରୂପେ ରୋଗାଗ୍ରସ୍ତ ହୋଇପଡ଼ିବ। କହିଥିଲେ ସେ ତ ସର୍ବଦା ଉତ୍ତମ ରୂପେ ପ୍ରତିପାଳିତ ହୋଇଥିଲା, ତଥାପି ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ କାଳରେ ସେ ପୀଡ଼ାଗ୍ରସ୍ତ ହୋଇ ରହିଥିଲା। କହିଥିଲେ ସେ ତ ମସ୍ତିଷ୍କ ଝିଲ୍ଲୀର ପ୍ରଦାହ ବ୍ୟାଧିରେ ଗ୍ରସ୍ତ ଅଟେ। କହିଥିଲେ ତାହାର ନିକଟକୁ ଆଦୌ ଯାଉ ନାହିଁ, ସେପରି କରିବା ଦ୍ୱାରା ବିଲି ତୁମେ ନିଜର ନିଜର କେବଳ କ୍ଷତି କରିବ। ମୁଁ କହିଥିଲି, ଶ୍ୟାମ ମୋତେ ତାକୁ ଅବଶ୍ୟ ଦେଖିବାକୁ ହିଁ ଅଛି। କହିଥିଲେ ବିଲି ତୁମେ ସେପରି ଆଦୌ କରିପାର ନାହିଁ, ମୁଁ ତୁମକୁ ଏଥିପାଇଁ ବାରଣ କରେ। ତୁମ୍ଭେ ତ ଜାଣ ଯେ ମୁଁ ତୁମ ପାଇଁ କେତେ ଚିନ୍ତା କରିଥାଏ, ତୁମେ ତ ମୋର ବନ୍ଧୁ ପୁଣି ସବୁକିଛି ଅଟ। କହିଥିଲେ ମୁଁ ତୁମ ପାଇଁ କେତେ ଅଧିକ ରୂପେ ଚିନ୍ତିତ ଅଟେ। କହିଥିଲେ ମୁଁ ତ ତୁମକୁ କେତେ ଅଧିକ ରୂପେ ବିଶ୍ୱାସ କରିନଥାଏ ବୋଲି। ମାତ୍ର କହିଥିଲେ ସେହି ସାନ ଝିଅଟି ପାଖକୁ ଆଦୌ ଯାଉ ନାହିଁ। କହିଥିଲେ ତୁମେ ଯଦି ସେପରି କର, ତେବେ ସେହି ମସ୍ତିଷ୍କ ଝିଲି ପ୍ରଦାହ ବ୍ୟାଧିଟି ତୁମକୁ ମଧ୍ୟ ଗ୍ରସ୍ତ କରିପାରେ, ବୁଝନ୍ତି ତ। କହିଥିଲେ କିଛି କ୍ଷଣ ଉତ୍ତରେ ସେ ତ ପ୍ରାଣତ୍ୟାଗ କରିବ, ପୁଣି କହିଥିଲେ ତୁମେ କରିପାରିବ ନାହିଁ, ଆମେ ତାହାକୁ କବର ଦେବୁ। କହିଥିଲେ ବିଲି ମୁଁ ତ ତୁମ ନିମନ୍ତେ ବହୁତ ଦୁଃଖିତ ଅଟେ। ସେ ଡାକିଥିଲେ ଜଣେ ଏକ ସେବିକାଙ୍କୁ ଡାକିଥିଲେ, କୌଣସି ବିଶେଷ ଧରଣର ଔଷଧ ମୋ ପାଇଁ ମଗାଇ ନିମନ୍ତେ ଡାକିଥିଲେ। କହିଥିଲେ ମଣିଷଟି କିପରି ଭାବରେ ଯେ ଠିଆ ହୋଇ ରହିଅଛି ତାହାକୁ ସୁଦ୍ଧା ମୁଁ ବୁଝିପାରିନଥାଏ। ମୁଁ କିଛି ସମୟ ଧରି ସେଠାରେ ଠିଆ ହୋଇ ରହିଥିଲି, ସେ ଔଷଧକୁ ସଂଗ୍ରହ ଆଣି ଭିତରକୁ ପ୍ରବେଶ କରିଥିଲେ। ମୁଁ ହଲ୍ଟିରେ ମଧ୍ୟରେ ବସି ପଡ଼ିଥିଲି, ସେ ମୋତେ ବସିପଡ଼ ଏପରି କହିଥିଲେ। ପୁଣି ସେବିକା ଜଣକ ଔଷଧ ଧରି ଆସିଥିଲେ ଆଉ କହିଥିଲେ, ଭାଇ ବ୍ରହ୍ମ ଏହାକୁ ସେବନ କରନ୍ତୁ। ମୁଁ କହିଥିଲି, ଆପଣଙ୍କୁ ଅଶେଷ ଧନ୍ୟବାଦ ଦିଏ, କିଛି ସମୟ ପାଇଁ ତାହାକୁ ସେଠାରେ ଥୋଇ ଦିଅନ୍ତୁ। ପୁଣି ସେ ତାହାକୁ ସେପରି ଥୋଇ ଦେଇ ଯେତେବେଳେ ଫେରିଯାଇଥିଲେ, ତତ୍ପରେ ମୁଁ ସେହି ଔଷଧକୁ ଥୁକଦାନୀରେ ପକାଇ ଦେଇଥିଲି, ପୁଣି ଗ୍ଲାସଟିକୁ ଯଥାସ୍ଥାନରେ ଥୋଇ ଦେଇଥିଲି। ମୁଁ ସେଠାରେ ବସି ପଡ଼ିଥିଲି, ପୁଣି ମୁଁ ଚିନ୍ତା କରିଥିଲି, ହେ ଈଶ୍ୱର ମୁଁ କି ପ୍ରକାର ଦୋଷ କରିଅଛି। ଆପଣ ତ ଜଣେ ନ୍ୟାୟ ଈଶ୍ୱର ଅଟନ୍ତି, ତଥାପି ସେଦିନ ତୁମେ ପତ୍ନୀଙ୍କୁ କାହିଁକି ମରିଯିବାକୁ ଦେଇଥିଲ, ପୁଣି ମୋତେ ତାର ହସ୍ତଦ୍ୱୟକୁ ଯେପରି ନିର୍ଜୀବ ଅବସ୍ଥାରେ ଥାମି ରହିବାକୁ ଦେଇଥିଲ, ତାଙ୍କ ନିମନ୍ତେ ମୁଁ ତାଙ୍କଠାରେ ନିବେଦନ କରୁଥିଲି। ଆପଣ ପତ୍ନୀଙ୍କୁ କାହିଁକି ଚାଲିଯିବାକୁ ଦେଲେ? ସେଠାରେ ବିଲି ମୃତ୍ୟୁବସ୍ଥାରେ ଶୋଇ ରହିଅଛି, ପୁଣି ଏଠାରେ ଝିଅଟି ମଧ୍ୟ ମୃତ୍ୟୁବସ୍ଥାରେ ଶୋଇ ରହିଅଛି। ମୁଁ ଯେ କି ପ୍ରକାରର ଅଧର୍ମକୁ କରିଅଛି ତାହା ମୋତେ ଜଣାଇ ଦିଅନ୍ତୁ। ଆଚ୍ଛା, ତେବେ ସେମାନଙ୍କ ସହିତ ମୋତେ ମଧ୍ୟ ଚାଲିଯିବାଟା ଭଲ ହୋଇଥାନ୍ତା। ମୁଁ କବାଟ ଖୋଲି ପକାଇଥିଲି, ପୁଣି କେହି ଜଣେ ହେଲେ ସେବିକା ସେଠାରେ ନଥିଲେ ଆଉ ମୁଁ ଅଗଣା ଆଡକୁ ଚାଲି ଆସିଥିଲି। ତାହା ତ ଚିକିତ୍ସାଳୟଟି ଯଥାସ୍ଥାନରେ ଅବସ୍ଥାନ ହେବା ପୂର୍ବର ଘଟଣା ଥିଲା। ପର୍ଦ୍ଦା ଗୁଡ଼ିକ କହିବାକୁ ଗଲେ ଝରକା ଗୁଡ଼ିକରେ ପର୍ଦ୍ଦା ଆଦୌ ନଥିଲା, ପୁଣି ମାଛି ଗୁଡ଼ାକ ତାହାର ଛୋଟ ଛୋଟ ଚକ୍ଷୁଦ ଉପରେ ବସିଥିଲେ। ଛୋଟ ମଶାରିଟିଏ ଝୁଲୁଥିଲା, ତାହାକୁ ଆମମାନେ ମୁଖ ଉପରେ ଜାଲିଦାର କନା ବିଛାଇବାର ଘଡ଼ଣୀ ବୋଲି କହିଥାଉ। ସେଠାରେ ସେ ଶୋଇଥିବା ଅବସ୍ଥାରେ ମୁଁ ତା ଉପରୁ ମାଛ ଗୁଡ଼ାକୁ ଘଉଡ଼ାଇ ପକାଉଥିଲି। ତାହା ଛୋଟ ଛୋଟ ଆଖି ଦୁଇଟି ଏତେ କଷ୍ଟ ପାଉଥିଲା ଯେ ସେଗୁଡ଼ିକ ଅଧା ଖୋଲା ଅବସ୍ଥାରେ ରହିଯାଇଥିଲା। ପୁଣି ତାହାର ଆଖି ଦୁଇଟି ଛୋଟ ଛୋଟ ହୋଇଯାଇଥିଲା, ପୁଣି ସେଗୁଡ଼ିକ ପରସ୍ପର ସହିତ ଛନ୍ଦା ଛନ୍ଦି ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୁଣି ସେଠାରେ ଥିବା ଅବସ୍ଥାରେ ଶୈତାନ ମୋର ନିକଟ ଦେଇ ଚାଲି ଯାଇଥିଲା, ପୁଣି କହିଥିଲା, ସେ ଜଣେ ନାଇ ଈଶ୍ୱର ଥିଲେ ଏପରି ତମେ କହିଥିଲ ନା? ମୁଁ କହିଥିଲି, ହଁ ମୁଁ ନିଶ୍ଚିତ ରୂପେ ସେପରି କହିଥିଲି। ସେ ଯେ ଜଣେ ଆରୋଗ୍ୟକାରୀ ଥିଲେ ଏପରି ତମେ କହିଥିଲ କି? ତେବେ ସେଠାରେ ତୁମର ପିତା ତୁମ୍ଭ ବାହୁ ଯୁଗ ମଧ୍ୟ ଥାଇ କାହିଁକି ମୃତ୍ୟୁବରଣ କରିଥିଲେ? ପୁଣି ତୁମ୍ଭର ଅନ୍ୟ ଭାଇ କୋଳରେ ତୁମ୍ଭର ସେହି ଭାଇଟି କାହିଁକି ମୃତ୍ୟୁବରଣ କରିଥିଲେ? ପୁଣି କିଛି ସପ୍ତାହ ପୂର୍ବେ ତୁମ୍ଭେ ପୁଣି ମଞ୍ଚରେ ଥାଇ ପ୍ରଚାର କରୁଥିଲ, କହିଥିଲା, ତେବେ ସେ ତୁମକୁ କାହିଁକି ଉତ୍ତର ଦେଇନଥିଲେ? ସେ ଯେ ତୁମକୁ ସ୍ନେହ କରିଥିଲେ, ପୁଣି ଉଦ୍ଧାର ଦେଇଥିଲେ, ଏପରି ତ ତୁମେ କହିଥିଲ। ଈଶ୍ୱର ଯେ ସେଠାରେ ନଥିଲେ ସେପରି ଏକ ଯୁକ୍ତିକୁ ସେ ମୋତେ କହିପାରିନଥିଲା ଯେହେତୁ ମୁଁ ତାକୁ ସମ୍ପୂର୍ଣ୍ଣ ରୂପେ ଦେଖିସାରିଥିଲି। ମାତ୍ର ସେ ଯେ ମୋର ଯତ୍ନ ଆଦୌ ନେଇନଥିଲେ ସେ ବିଷୟରେ ସେ ମୋତେ କହୁଥିଲା। କହିଥିଲା ସେଠାରେ ତୁମର ପତ୍ନୀ କବରସାହି ଅଟନ୍ତି, ତୁମର ଶିଶୁ ସନ୍ତାନ ଦୁଇଟି ଅତି ଶୀଘ୍ର ସେଠାକୁ ଗମନ କରିବେ, ତୁମର ପିତା ମଧ୍ୟ କବରସାହି ଅଟନ୍ତି, ତୁମର ଭାଇଟି ମଧ୍ୟ କବରସାହି ଅଟେ, ପୁଣି ଆସନ୍ତାକାଲି ତୁମର ପତ୍ନୀ ମଧ୍ୟ ସେଠାରେ କବରସାହି ହୋଇଥିଲେ, ପୁଣି ଏଠାରେ ତୁମର ଅନ୍ୟ ସନ୍ତାନଟି ମଧ୍ୟ ମୃତ୍ୟୁ ସହିତ ସଂଗ୍ରାମରତ ଅଟେ। ସେ ପୁଣି ନ୍ୟାୟ ଈଶ୍ୱର ଅଟନ୍ତି ଓ ସେ ପୁଣି ଜଣେ ଆରୋଗ୍ୟକାରୀ ଅଟନ୍ତି। କହିଥିଲା ତୁମ୍ଭେ ଆପଣାକୁ ଧୋକା ଦେଉଅଛ, ତାହା କିପରି ଏକ ବିଷୟ ଥିଲା। ସେତେବେଳେ ତାହା ତ ଅନ୍ତର୍ନିହିତ ସ୍ଥାନରୁ କାର୍ଯ୍ୟ କରୁଥିଲା, ଏହି ପ୍ରଥମ ମନୁଷ୍ୟ ପ୍ରତି ସେପରି କରୁଥିଲା। କହିଥିଲା ଏତେବେଳେ ଧ୍ୟାନ ଦିଅ, ତୁମ୍ଭେ ଜାଣ ଯେ ଯେତେବେଳେ ତୁମ୍ଭେ କିଛି ବର୍ଷ ପୂର୍ବେ ସେପରି ଥିଲ, ପ୍ରାୟ 2 କିମ୍ବା 3 ବର୍ଷ ପୂର୍ବେ ବିଭିନ୍ନ ଧରଣର ବ୍ୟକ୍ତିତ୍ୱ ଥିଲ, ଏଥିପୂର୍ବେ କି ତୁମ୍ଭେ ତାଙ୍କୁ ଗ୍ରହଣ କରିଥିଲ, ସେତେ ଲୋକମାନଙ୍କ ମଧ୍ୟ ତୁମର ଖୁବ୍ ସମ୍ମାନ ଥିଲା, ତୁମ୍ଭେ ଏକ ଉତ୍ତମ ପୁଣି ପବିତ୍ର ଜୀବନଯାପନ କରୁଥିଲ। ସହରର ଯେକୌଣସି ଯୁବତୀ ଯିଏକି ବାହାରକୁ ବୁଲାବୁଲି କରିଯିବାକୁ ଇଚ୍ଛା କରୁଥିଲା ସେ ତୁମ୍ଭ ସହିତ ଯାଉଥିଲା, ଯଦି ସେମାନେ ତୁମ୍ଭକୁ ପବିତ୍ର ପୁଣି ସୁନ୍ଦର ଯୁବକ ବୋଲି ବିଚାର କରୁଥିଲେ। ସେମାନେ ମଧ୍ୟରୁ ଯେକୌଣସି ଯୁବତୀର ସମ୍ମୁଖରେ ମୁଁ ଉପସ୍ଥିତ ହୋଇପାରୁଥିଲି, ମୁଁ କାହାରିକୁ କଦାପି ଅପମାନିତ କରିନଥିଲି, କଦାପି କିଛି ଅପ୍ରିୟ କଥା କହିନଥିଲି, ଏପରିକି ସେ ମଧ୍ୟ ଚତୁରୀ ପରି ବ୍ୟବହାର କରିନଥିଲା, ମୁଁ ତାକୁ ଘରକୁ ଫେରାଇ ଆଣିଥିଲି। ପୁଣି ଲୋକମାନଙ୍କ ମଧ୍ୟ ତୁମେ ଖୁବ୍ ଆଦରର ପାତ୍ର ଥିଲ, କିନ୍ତୁ ବର୍ତ୍ତମାନ ତୁମେ କିପରି ଅଟ? ଜଣେ ଧାର୍ମିକ ମନା ଭଣ୍ଡ ବ୍ୟକ୍ତି ସଦୃଶ ଅଟ, ତାହା ତ ସତ୍ୟ କଥା ଅଟେ, ମୁଁ ସେପରି ଜାଣିଥିଲି। ସେହି ବିଚାର ଗୁଡ଼ିକ ଏକତ୍ରିତ ରୂପେ କାର୍ଯ୍ୟ କରୁଥିବା ବିଷୟକୁ ଆପଣମାନେ ଲକ୍ଷ୍ୟ କରନ୍ତି କି? ବାହିକ ବ୍ୟକ୍ତିତ୍ୱଟି ଆତ୍ମାଙ୍କ ସହିତ ଯୁକ୍ତିତର୍କ କରୁଅଛି, ଏହି ବିଷୟ ଗୁଡ଼ାକୁ ସ୍ମରଣରେ ଆଣି ଦେଖାଉଅଛି, ସୈତାନ ତାହା ସତ୍ୟ ଅଟେ। ପୁଣି ସେ ଜଣେ ଆରୋଗ୍ୟକାରୀ ଥିଲେ ଏପରି ତୁମେ କହିଥିଲ କି? ହଁ, ମୁଁ ସେପରି କହିଥିଲି। ପୁଣି ତୁମ୍ଭେ ନିବେଦନ କରୁଥିଲ ଆଉ କ୍ରନ୍ଦନ କରୁଥିଲ, ଆଉ ଏହା ଯେ ସେ ପ୍ରକାର କିଛି ବିଶେଷ ଧରଣର ବିଷୟଟିଏ ନଥିଲା, ଲୋକେ ଏପରି ମତ ବ୍ୟକ୍ତ କରୁଥିଲେ। ପୁଣି ତୁମେ ଯେ ବିପଦଗାମୀ ହୋଇଯାଇଅଛ, ଲୋକେ ସେପରି କହୁଥିଲେ। ଏହି କାରଣ ବଶତଃ ତୁମ୍ଭର ମାତୃମଣ୍ଡଳୀଟି ତୁମ୍ଭକୁ ତଡ଼ି ଦେଇଥିଲା। ପୁଣି ଏହି ସମାନ ଧରଣର ଉଦ୍ଦେଶ୍ୟ ନିମିତ୍ତ ତୁମ୍ଭର ନିଜସ୍ୱ ବ୍ୟାପ୍ଟିଷ୍ଟ ମଣ୍ଡଳୀଟି ମଧ୍ୟ ତୁମ୍ଭକୁ ବହିଷ୍କୃତ କରିଥିଲା। ହଁ, ସେପରି ହିଁ ଅଟେ। ତୁମ୍ଭର ପିତା ସମାଧିସ୍ଥ ହୋଇଥିଲେ, ତୁମ୍ଭର ଭାତ ସମାଧିସ୍ଥ ହୋଇଥିଲେ, ପୁଣି ସମାଧିସ୍ଥ ହେବା ନିମନ୍ତେ ତୁମ୍ଭର ପତ୍ନୀ ସେହି ସ୍ଥାନରେ ସୈନା ଶଯ୍ୟାଶୟୀ ଅଟନ୍ତି। ଏଠାରେ ତୁମର ଶିଶୁ ସନ୍ତାନଟି ରହିଅଛି, କେବଳ 15 ମିନିଟ୍ ସମୟ ବାକି ରହିଯାଇଅଛି, ତାପରେ ସେ ମଧ୍ୟ ବିଦାୟ ନେଇ ଚାଲିଯିବ। ତଥାପି ସେ ଜଣେ ଆରୋଗ୍ୟଦାତା ଅଟନ୍ତି କି? ସେହି ଶିଶୁ ସନ୍ତାନ ତୁମର ନିଜସ୍ୱ ରକ୍ତ ଓ ମାଂସ ଅଟେ, ପୁଣି ତାଙ୍କଠାରୁ ନିର୍ଗତ ଗୋଟିଏ ମାତ୍ର ବାକ୍ୟ ସେ ଶିଶୁ ସନ୍ତାନର ଜୀବନଟିକୁ ରକ୍ଷା କରିଦେବ। ତୁମେ କହିଥିଲ ଯେ ସେ ଜଣେ ଆରୋଗ୍ୟକାରୀ ଅଟନ୍ତି, ଏହା ସତ୍ତ୍ୱେ ଲୋକେ ତୁମକୁ ପରିହାସ କରିବାକୁ ଯତ୍ନ କରିଥିଲେ। ତୁମେ ଜଣେ ଅଯୋଗ୍ୟ ବ୍ୟକ୍ତି ଥିଲ, ତୁମେ ଜଣେ ଧାର୍ମିକ ମନା ଭଣ୍ଡ ବ୍ୟକ୍ତିଟିଏ ଥିଲ, ତୁମେ ଯେ ସମ୍ପୂର୍ଣ୍ଣ ରୂପେ ମତିଭ୍ରମ ସଦୃଶ କର୍ମ କରିଥିଲ, ପ୍ରଚାରକ ମହାଶୟ ତ ସେପରି ମତକୁ ପ୍ରକାଶ କରି କହିଥିଲେ। ତଥାପି ସେ ଯେ ତୁମକୁ ସ୍ନେହ କରିଥିଲେ ଏପରି ଏକ ଯୁକ୍ତିକୁ ତୁମ୍ଭେ ତ କହିଥିଲ, ପ୍ରକୃତରେ ସେ ତୁମ୍ଭକୁ ସ୍ନେହ କରିପାରନ୍ତି କି? ଆପଣା ପିତାଙ୍କ ଜୀବନ ନିମନ୍ତେ ତୁମ୍ଭେ କିପରି ଆକୁଳ ଭାବେ କ୍ରନ୍ଦନ କରିଥିଲ ଏବଂ ତାହା କାହିଁକି କରିଥିଲ? ତୁମ୍ଭେ ରାତି କରି ଅନେକ ରାତ୍ରି ପର୍ଯ୍ୟନ୍ତ ଉପବାସ କରି ପ୍ରାର୍ଥନା କରିଥିଲ, ତତ୍ପରେ ତୁମେ ଯେତେବେଳେ ଦିବସରେ ତୁମକୁ ଯେତେବେଳେ ପ୍ରାର୍ଥନା କରିବାକୁ ସୁଯୋଗ ମିଳୁଥିଲା ସେତେବେଳେ କାର୍ଯ୍ୟକ୍ରମ ମଧ୍ୟ ତୁମକୁ ଖୁଣ୍ଟି ଉପରକୁ ଚଢ଼ିବାକୁ ପଡୁଥିଲା। ଜଣେ ପାପୀ ହୋଇ ସେ ତାଙ୍କୁ ତୁମର ବାହୁ ଯୁଗରେ ମୃତ୍ୟୁବରଣ କରିବାକୁ ଦେଇଥିଲେ। ତୁମର ପତ୍ନୀ କିପରି ହୋଇଥିଲେ? ସେ କିପରି ଅତି ସୁଚରିତ୍ରା ନାରୀଟିଏ ଥିଲେ, ପୁଣି ତୁମେ ତାଙ୍କୁ କିପରି ଅତି ପ୍ରଗାଢ ସ୍ନେହ କରୁଥିଲ ବିଲିର ମାଙ୍କ ଉଦ୍ଦେଶ୍ୟରେ। ଆପଣମାନଙ୍କ ମଧ୍ୟରୁ ଅନେକ ହୋପଙ୍କୁ ମନେ କରିପାରନ୍ତି ସେ କିପରି ଜଣେ ଅତି ସୁଚରିତ୍ରା ଯୁବତୀ ଥିଲେ। ତୁମ୍ଭେ କିପରି ଅତି ଆନନ୍ଦିତ ଥିଲ, ସେଠାରେ ଅବସ୍ଥିତ ଥିବା ତୁମର ସେହି ସାଧାରଣ ଗୃହଟି କେତେ ଖୁସି ବାସୀର ଘରଟି ନଥିଲା, ତନ୍ମଧ୍ୟରେ କେବଳ 7 କିମ୍ବା 8 ଡଲାର ମୂଲ୍ୟର କାଷ୍ଠ ଉପକରଣ ଗୁଡ଼ିକ ହିଁ ରହିଥିଲା, ସେତିକିଟା ସରଞ୍ଜାମ ଗୁଡ଼ାକ ତୁମର ସମ୍ବଳ ଥିଲା। ଏହା ସତ୍ତ୍ୱେ ତୁମେ ତାଙ୍କୁ ସ୍ନେହ କରୁଥିଲ, ପୁଣି ତୁମେମାନେ ଉଭୟ ପରସ୍ପରକୁ ଅତି ପ୍ରଗାଢ ପ୍ରେମ କରୁଥିଲ, ପୁଣି ତୁମେମାନେ ପୃଥକ ହୋଇ ଯାଇ ପରସ୍ପର ନିମନ୍ତେ ପ୍ରାର୍ଥନା କରୁଥିଲ, ପୁଣି କେତେକ ମାନସିକ ଦୁଶ୍ଚିନ୍ତା ଗୁଡ଼ାକ ସେଗୁଡ଼ାକ ତ ସୃଷ୍ଟି ହୋଇଥିଲା, ମାତ୍ର ପରେ ସେଗୁଡ଼ାକ ତ ଆପଣା ଛାଏ ଉଭେଇ ଯାଇଥିଲା, ପୁଣି ସେଗୁଡ଼ିକ ଯେ ଉତ୍ତମ ବିଷୟଗୁଡ଼ିକ ଥିଲା ଏପରି କଥିତ ହୋଇଥିଲା। ତଥାପି ସେଠାରେ ସେ ଯେ ତୁମର ନିଜସ୍ୱ ପତ୍ନୀ ଅଟନ୍ତି, ପୁଣି ସେଠାରେ ସେ ସାଇତା ଅଟନ୍ତି, ମୃତ ଅଟନ୍ତି, ଆଜି ଦ୍ୱିତୀୟ ଦିନ ଅଟେ, ପୁଣି ସେଠାରେ ସେ ରକ୍ଷକ ରକ୍ଷଣବେକ୍ଷଣକାରୀଙ୍କ ଅଧୀନରେ ସୁରକ୍ଷିତ ଅଟନ୍ତି, ସ୍କଟ ଓ ଜେମ୍ସଙ୍କ ଅଧୀନରେ ରହି ସେପରି ସୁରକ୍ଷିତ ଅଟନ୍ତି। ସେ ପୁଣି ଆରୋଗ୍ୟଦାତା ଅଟନ୍ତି କି? ଆରେ ବା, ପୁଣି ତୁମର ଶିଶୁପୁତ୍ର ବିଲି ପାୱଲ, ସେ ତ ମୃତ୍ୟୁ ମୁଖରେ ପତିତ ଅଟେ, 18 ମାସ ବୟସର ପୁତ୍ର ସନ୍ତାନଟି ଅଟେ। ପୁଣି ତୁମର ଶିଶୁ ବାଳିକାଟି କେବଳ 8 ମାସର ଅଟେ, ସେହି ସ୍ଥାନରେ ସେ ସାଇତା ଅଟେ, ପୁଣି ମସ୍ତିଷ୍କ ଝିଲ୍ଲି ପ୍ରଦାହ ବ୍ୟାଧିରେ ମୃତ ପ୍ରାୟ ଅଟେ। ପୁଣି ତୁମ୍ଭେ ଏଇ କିଛି କ୍ଷଣ ପୂର୍ବେ ତ ପ୍ରାର୍ଥନା କରିଥିଲ, ଆଉ ଚାଦର ପରି ପର୍ଦାଟିଏ ଈଶ୍ୱର ତୁମ୍ଭ ଉପରେ ଖସାଇ ଦେଇଥିଲେ, ପୁଣି କହିଥିଲେ ବାସ କର, ଶୁଣିନଥାନ୍ତି, ସେ କଦାପି ତୁମର ଶୁଣିବେ ନାହିଁ, ତୁମଠାରୁ ସେ ଆପଣାର ମୁଖକୁ ଫେରାଇ ନେଇ ଅଛନ୍ତି। ସେ ଜଣେ ଉତ୍ତମ ଈଶ୍ୱର ଅଟନ୍ତି କି? କିପରି ସେ ତୁମକୁ ସ୍ନେହ କରନ୍ତି କି? ପୁଣି ଯେକୌଣସି ଝିଅ ସଙ୍ଗେ ତୁମେ କଦାପି ଯଦି ବନ୍ଧୁତା ରଖିଥିଲ, ପ୍ରତିଟି ଯୁବକ ଯାହା ସେ ତୁମେ କଦାପି ବନ୍ଧୁତା ରଖିଥିଲ, ଏପରିକି ତୁମର ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟ ତୁମଠାରୁ ଏହା କହି ଦୂରେଇ ଯାଇଥିଲେ ଯେ ତୁମେ ଜଣେ ଉତ୍କଟ ଧାର୍ମିକ ମନା ଭଣ୍ଡ ବ୍ୟକ୍ତିଟି ଅଟ। ଯାହା କିଛି ଘଟଣା ଗୁଡ଼ିକ ସେ ମୋତେ ସ୍ମରଣ କରାଇ ଦେଇଥିଲା, ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ଅତି ନିରାଟ, ସତ୍ୟ, ପୁଣି ଉପଯୁକ୍ତ ଘଟଣା ଗୁଡ଼ିକ ଥିଲା। ପ୍ରତିଟି ଘଟଣା ଯାହା କିଛି ସେ କହିପାରିଥାନ୍ତା, ସେଗୁଡ଼ିକ ବାସ୍ତବରେ ଅତି ନିରାଟ ସତ୍ୟ କଥା ଗୁଡ଼ିକ ଥିଲା, ଏଥିରେ ଏଠାରେ ଲକ୍ଷ୍ୟ କରନ୍ତୁ। ସେତେବେଳେ ମୁଁ ଉତ୍ତର ଦେବା ପାଇଁ ପ୍ରାୟତଃ ପ୍ରସ୍ତୁତ ହୋଇସାରିଥିଲି, ଏପରି କହିବାକୁ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲି ଯେ ତେବେ ତ ମୁଁ ଯଦି ତାଙ୍କୁ ସେପରି ଭାବରେ ବ୍ୟବହାର କରିବାକୁ ହିଁ ଅଛି, ତେବେ ତ ମୁଁ ତାଙ୍କର ସେବା ଆଦୌ କରିବି ନାହିଁ। ମୁଁ ଠିକ ସେପରି ମନସ୍ଥ କଲା ଉତ୍ତାରେ କୌଣସି ଏକ ସ୍ଥାନରୁ ଏକ ପ୍ରକାର ଅଲୌକିକ ଧରଣର ଶକ୍ତି ଆଗତ ହୋଇଥିଲା, ପୁଣି ହୃଦୟ ମଧ୍ୟକୁ ଯେପରି ଓହ୍ଲାଇ ଯାଇଥିଲେ, ଏପରି ପଚାରିଥିଲେ, ସୃଷ୍ଟିକାଳରୁ ତୁମେ ଯେ କିଏ ଥିଲ ଏହା ତୁମେ ଜାଣିଥିଲ କି? ଈଶ୍ୱର ଦେଇଥିଲେ, ଈଶ୍ୱର ନେଇଗଲେ। ଦେଖନ୍ତୁ, ସେ ତ ସେହି ଅନ୍ତର୍ନିହିତ ବ୍ୟକ୍ତିଟି ଅଟନ୍ତି, ସେ ଆଦୌ ଯୁକ୍ତି କରନ୍ତି ନାହିଁ। ମୁଁ ପଛକୁ ଫେରି ଅନାଇଥିଲି, ପୁଣି ମୁଁ ଚିନ୍ତା କରିଥିଲି ମୁଁ କିପରି ଭାବରେ ଏହି ଜଗତରେ ଜୀବନଯାପନ କରିବି। ମୁଁ ତ ମଦ୍ୟପମାନଙ୍କ ଏକ ଦଳରୁ ଆଗତ ହୋଇଥିଲି, ମୁଁ କିପରି ଭାବରେ ସେପରି ଏକ ସ୍ଥଳରେ ଉପସ୍ଥିତ ହୋଇପାରିଥିଲି? କିଏ ମୋତେ ଜୀବନଦାନ କରିଥିଲେ? କିଏ ମୋତେ ସେହି ପତ୍ନୀଙ୍କୁ ଦାନ କରିଥିଲେ? କିଏ ସେହି ଶିଶୁ ସନ୍ତାନକୁ ମୋତେ ଦାନ କରିଥିଲେ? ମୋର ପତ୍ନୀ କେଉଁ ସ୍ଥାନରୁ ଆଗତ ହୋଇଥିଲେ? ମୋର ଜୀବନ କେଉଁଠାରୁ ଆଗତ ହୋଇଥିଲା? ମୁଁ ଏପରି କହିଥିଲି, ଯଦିଓ ସେ ମୋତେ ହତ କରନ୍ତି, ତଥାପି ମୁଁ ତାଙ୍କଠାରେ ବିଶ୍ୱାସ କରି ରହିଥିବି। କହିଥିଲି, ହେ ସୈତାନ, ତୁ ମୋଠାରୁ ପଳାଇ ଯା, ମୁଁ ଆପଣା ଶିଶୁ ସନ୍ତାନଟିର ଉପରେ ନିଜର ହସ୍ତକୁ ଥୋଇ ଦେଇଥିଲି। ମୁଁ କହିଥିଲି, ଆଦରଣୀୟା ଶରଣ, କିଛି କ୍ଷଣ ଉତ୍ତାରେ ମୁଁ ତତେ ତୋର ମାତାଙ୍କ ବାହୁ ଯୁଗଳ ମଧ୍ୟରେ ଥୋଇଦେବି, ଯେତେବେ ଈଶ୍ୱରଙ୍କ ଦୂତ ଆସି ତୁମ୍ଭର ଜୀବନକୁ ଆଦରି ନେଇଯିବେ, ଏହା ସତ୍ୟ ଦିନେ ନା ଦିନେ ପିତା ତୁମ୍ଭକୁ ପୁନଶ୍ଚ ସାକ୍ଷାତ କରିବେ। ହେ ଆଦରଣୀୟ କନ୍ୟା, ତାହା ଯେ କିପରି ଭାବରେ ହେବାକୁ ଯାଉଅଛି ଏ ବିଷୟରେ ମୁଁ କିଛି ହେଲେ ଜାଣେ ନାହିଁ, ତାହା ଯେ କିପରି ଧରଣର ହେବ ଏହାକୁ ସୁଦ୍ଧା ମୁଁ କହି ନ ପାରେ। ପୁଣି ସେ ମୋଠାରେ ଯେତେବେଳେ ଅଦୃଶ୍ୟ ହୋଇଯାଇଥାନ୍ତି, ସେତେବେଳେ ମୁଁ ତୁମ୍ଭକୁ ସୁଦ୍ଧା ଶ୍ରବଣ କରି ନପାରେ। ହେ ତ ମୋର ପତ୍ନୀଙ୍କୁ ମରିଯିବାକୁ ଦେଇଥିଲେ, ପୁଣି ତା ନିମନ୍ତେ କାନ୍ଦୁଥିବା ଅବସ୍ଥାରେ ସେ ମୋତେ ଏଠାରେ ତାଙ୍କ ହସ୍ତକୁ ଧରି ରଖିଥିବା ଅବସ୍ଥାରେ ଉପନୀତ କରାଇଥିଲେ। ପୁଣି ଏହି ସ୍ଥାନରେ ସେ ସେପରି ଅବସ୍ଥାରେ ଥାଇ ମୋର ପୂଜ୍ୟ ପିତା ମୃତ୍ୟୁବରଣ କରିଥିଲେ, କଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଚେଷ୍ଟା କରୁଥିଲେ, ପୁଣି ମୋ ଆଡ଼କୁ ଚାହିଁ ଦେଖିଥିଲେ। ପୁଣି ମୁଁ ପାରୁ ପର୍ଯ୍ୟନ୍ତ ଅତି ବିଶ୍ୱସ୍ତ ହୋଇ ପ୍ରାର୍ଥନା କରିଥିଲି, ପୁଣି ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥିତ ରହି ମୁଁ ଅଲୌକିକ ଆରୋଗ୍ୟ ଲାଭ ବିଷୟ ଉପରେ କିପରି ବା ପ୍ରଚାର କରିପାରିବି? ହେ ଜଣେ ନ୍ୟାୟ ଈଶ୍ୱର ଥିଲେ, ସେ ବିଷୟରେ ମୁଁ କିପରି ଭାବରେ ପ୍ରଚାର କରିପାରନ୍ତି, ଯେତେବେଳେ କି ମୋର ପିତାଙ୍କୁ ପାପିତି ହୋଇ ମରିବାକୁ ସେ ଦେଇଥିଲେ, ମୁଁ ଏ ବିଷୟରେ କିପରି ଭାବରେ ପ୍ରଚାର କରିପାରିଥାନ୍ତି, ତାହେଲେ କିପରି ଭାବରେ କରାଯାଇ ପାରିଥାନ୍ତା ସେ ବିଷୟରେ ମୁଁ କିଛି ଜାଣେ ନାହିଁ। ଏହା ସତ୍ତ୍ୱେ ସେ ଜଣେ ନାଇ ଈଶ୍ୱର ଅଟନ୍ତି ଏହା ମୁଁ ଜାଣେ। ଈଶ୍ୱରଙ୍କ ବାକ୍ୟ କଦାପି ବ୍ୟର୍ଥ ହେବ ନାହିଁ, ପରିସ୍ଥିତି ଯେତେ ଦୁଃସ୍ୱଧରଣ ହୋଇଥାଏ ନା କାହିଁକି, ସେଥିପାଇଁ କିଛି ହେଲେ ଯାଇ ଆସେ ନାହିଁ, ଏହା ତଥାପି ବିଜୟୀ ହେବ। ତତ୍ପରେ ଯାଇ ମୁଁ ବୁଝିପାରିଥିଲି ଯେ ପ୍ରତ୍ୟେକ ଯୁକ୍ତି ପଛରେ କିଛି ନା କିଛି ଉଦ୍ଦେଶ୍ୟ ଅବଶ୍ୟ ରହିଅଛି, ପ୍ରତିଟି ହର୍ଷୋଲ୍ଲାଦର ମଧ୍ୟରେ କୌଣସି ନା କୌଣସି ଏକ ବିଷୟ ଅବଶ୍ୟ ଗୁପ୍ତ ହୋଇ ରହିଅଛି। ସେପରି ଧରଣର ଅନ୍ୟାନ୍ୟ ବିଷୟ ଗୁଡ଼ିକ ମଧ୍ୟରେ ତାହା ଗୁପ୍ତ ହୋଇ ରହିଅଛି। ଅନ୍ତର୍ନିହିତ ବ୍ୟକ୍ତିଟିଏ ତ ତାହି ଥିଲେ, ପୁଣି ସେହି ସମୟରେ ତାହା ଆକ୍ରମିତ ହୋଇଥିଲେ। ଅନ୍ୟ କେହି ଦ୍ୱିତୀୟ ବ୍ୟକ୍ତି ଏହାକୁ ସେପରି କରିପାରନ୍ତି ନାହିଁ। ପ୍ରତିଟି ଯୁକ୍ତି, ପ୍ରତ୍ୟେକ ଅପ୍ରୀତିକର ବିଷୟଗୁଡ଼ିକ ପ୍ରଦର୍ଶନ ହୋଇପାରିଥିଲେ। ତାହା ଯେ ଏକ ଭୁଲ ଧରଣର ପନ୍ଥା ଥିଲା ଏହାକୁ ପ୍ରତ୍ୟେକ ପ୍ରମାଣିତ କରିପାରିଥିଲେ। ପୁଣି ମୁଁ ସ୍ୱୟଂରୁ ଭ୍ରାନ୍ତ ହୋଇପଡ଼ିଥିଲି। ଏହା ସତ୍ତ୍ୱେ ଈଶ୍ୱରଙ୍କ ସେହି ବାକ୍ୟ ଯାହାକି ଜଗତର ଉତ୍ପତ୍ତି ପୂର୍ବେ ନିରୂପିତ ହୋଇଥିଲେ, ତାହି ତ ଅନ୍ତର୍ନିହିତ ସ୍ଥାନରେ ବାସ କରି ରହିଥିଲେ। ଘର ମଧ୍ୟକୁ ସାମାନ୍ୟ ବତାସ ବହି ଆସିବାର ଆଭାସକୁ ମୁଁ ପାଇଥିଲି। ତାହାର ଆତ୍ମାଟି ଈଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ଚାଲିଯାଇଥିଲା। ହେ ଭାଇ ଓ ଭଉଣୀ, ମୋତେ ଆପଣମାନଙ୍କୁ କହିବାକୁ ଦିଅନ୍ତୁ, ତାହି କେବଳ ଏକମାତ୍ର ଉଦ୍ଦେଶ୍ୟ ଅଟେ। ଏହାଙ୍କ ସହିତ ଆଦୌ ଯୁକ୍ତି କରନ୍ତୁ ନାହିଁ, ଯେହେତୁ ମୁଁ ସେପରି କହିଥିଲି, ତେଣୁ ଲମ୍ବା କେଶ ରଖିବାରୁ ନିବୃତ୍ତ ନ ହୁଅନ୍ତୁ, ଯେହେତୁ ତାହା ଆପଣଙ୍କ ଶରୀର ସହିତ ସମ୍ବନ୍ଧିତ ଅଟେ। ସେହିଥିରୁ ସେହି ସକଳ କର୍ମଗୁଡ଼ାକୁ କରନ୍ତୁ ନାହିଁ, ଏହାକୁ ସେପରି କରିବା ନିମନ୍ତେ ଆଦୌ ଚେଷ୍ଟା କରନ୍ତୁ ନାହିଁ। କେବଳ ସହଯୋଗ କରୁଥିବା ଯୋଗୁଁ ସେପରି କରନ୍ତୁ ନାହିଁ, ମାତ୍ର ଈଶ୍ୱରଙ୍କ ସମ୍ମୁଖରେ କେବଳ ଅପେକ୍ଷା କରି ରହିଥାନ୍ତୁ, ଯେତେବେଳେ ପର୍ଯ୍ୟନ୍ତ କୌଣସି ଏକ ନିଶ୍ଚିତ ପନ୍ଥା ଅନ୍ତର୍ନିହିତ ସ୍ଥାନରେ ଉତ୍ପନ୍ନ ହୋଇନଥାଏ, ସେ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାନ୍ତୁ। ଆପଣମାନଙ୍କ ମଧ୍ୟରୁ ଅନେକ ଏପରି ଚିନ୍ତା କରୁଥାଇ ପାରନ୍ତି ଯେହେତୁ ଆପଣମାନଙ୍କ ଲମ୍ବା କେଶ ଗୁଡ଼ାକ ରହିଅଛି, ସେହି ହେତୁରୁ ଆପଣମାନେ ସ୍ୱର୍ଗକୁ ଯିବାର ନିଶ୍ଚିତ ଅଟେ। ତାହା ତ ସେପରି ଅର୍ଥକୁ ଆଦୌ ପ୍ରକାଶ କରେ ନାହିଁ। ସେମାନଙ୍କ ମଧ୍ୟରୁ ଅନେକ ଏପରି ବିଚାର କରିଥାନ୍ତି ଯେ ନୈତିକତା ଦୃଷ୍ଟିରୁ ଯେହେତୁ ସେମାନେ ଉତ୍ତମ ସ୍ୱଭାବ ବିଶିଷ୍ଟ ନାରୀଗଣ ଅଟନ୍ତି, ତେଣୁକରି ସେମାନେ ଲାଭ କରିଛନ୍ତି, ଏହା ତାହାକୁ ଅର୍ଥ କରି କହିନଥାଏ। ସେମାନଙ୍କ ମଧ୍ୟରୁ ଅନେକ ଏପରି ବିଚାର କରିଥାନ୍ତି ଯେହେତୁ ସେମାନଙ୍କ ମଣ୍ଡଳୀ ଗୁଡ଼ିକ ରହିଅଛି, ପୁଣି ଯେହେତୁ ସେମାନେ ଏହାର ସଦସ୍ୟଭୁକ୍ତ ଅଟନ୍ତି, ପୁଣି ସେ ବିରାଟ ଦଳର ସଦସ୍ୟ ଅଟନ୍ତି, ପୁଣି ଐଶ୍ୱରିକ ଜ୍ଞାନର ଉପାଧିରେ ଭୂଷିତ ଅଟନ୍ତି, ସେଥିପାଇଁ ଅଟେ। କିନ୍ତୁ ତାହା ଏହାକୁ ଆଦୌ ଅର୍ଥ କରିନଥାଏ, ବୁଝନ୍ତି ତ। ଅନେକ ଏପରି ମଧ୍ୟ ବିଚାର କରିଥାନ୍ତି ଯେହେତୁ ସେମାନେ ପରଭାଷାରେ କଥାବାର୍ତ୍ତା କରିଥାନ୍ତି, ସେହେତୁ ସେମାନେ ପବିତ୍ର ଆତ୍ମାକୁ ପାଇସାରିଛନ୍ତି, ଏହା ତ ତାହାକୁ ଆଦୌ ଅର୍ଥ କରିନଥାଏ। ଯଦ୍ୟପି ପବିତ୍ର ଆତ୍ମା ପରଭାଷାରେ କଥାବାର୍ତ୍ତା କରିଥାନ୍ତି, ତଥାପି ତାହା ପ୍ରକୃତର ଆତ୍ମାଟି ହେବା ପର୍ଯ୍ୟନ୍ତ, ପୁଣି ଯେତେବେଳେ ସେହି ପବିତ୍ର ଆତ୍ମା ପ୍ରତିଟି ବାକ୍ୟ ସହିତ ସହମତ ପ୍ରକାଶ କରିଥିବେ, ପ୍ରତିଟି ବାକ୍ୟ ସହିତ ସେପରି ଯୁକ୍ତିଯୁକ୍ତ ଅବସ୍ଥା ରହିଥିବେ, ସେତେବେଳେ ଯାଏ ତାହା ସମ୍ଭବ ଅଟେ। ଯଦି ସେହି ପବିତ୍ର ଆତ୍ମା ଆପଣଙ୍କ ମଧ୍ୟରେ ଥାନ୍ତି, ପୁଣି ସେ ଆପଣଙ୍କୁ ବିଭିନ୍ନ ଭାଷାରେ କଥାବାର୍ତ୍ତା କରିବାକୁ ପ୍ରେରଣା ଦିଅନ୍ତି, ସେଟାକୁ ଲକ୍ଷ୍ୟ କରିଥାନ୍ତି, ପୁଣି ବାକ୍ୟର ଅନ୍ୟାନ୍ୟ ସତ୍ୟତା ଗୁଡ଼ିକ ସହିତ ଏକମତ ହୋଇନଥାନ୍ତି, ଯେ ତାହା ତ ଏକ ଭ୍ରାନ୍ତ ଧରଣର ଆତ୍ମା ଅଟେ, ବୁଝନ୍ତି ତ। ଏହାକୁ ତ ଅନ୍ତର୍ନିହିତ ସ୍ଥାନରୁ ଅବଶ୍ୟ ନିର୍ଗତ ହେବାକୁ ହିଁ ଅଛି, ଯାହାକି ବାକ୍ୟ ଅଟନ୍ତି। ଆରମ୍ଭ କାଳରୁ ତାହି ସେହି ବାକ୍ୟ ଅଟନ୍ତି, ଈଶ୍ୱରଙ୍କ ସୃଷ୍ଟିର ଆରମ୍ଭରୁ ଅବସ୍ଥିତ ଅଟନ୍ତି। ଈଶ୍ୱର ସୃଷ୍ଟି କରିବା ନିମନ୍ତେ ଯେତେବେଳେ ଆରମ୍ଭ କରିଥିଲେ, ଆପଣଙ୍କୁ ସ୍ଥିତାବସ୍ଥାକୁ ଘେନି ଆସୁଥିଲେ। ଆପଣମାନେ ଏହାକୁ ଲକ୍ଷ୍ୟ କରନ୍ତୁ, ଆପଣ ତ ଆରମ୍ଭ ମାତ୍ର ହୋଇଥିଲେ, ପୁଣି ଏଥିମନ୍ତେ ଆପଣମାନେ ସମସ୍ତେ ଖ୍ରୀଷ୍ଟଙ୍କ ମଧ୍ୟରେ ଅବସ୍ଥାନ କରିଥିଲେ, ଆଉ ତତ୍ପରେ ଯାଇ ଆପଣମାନେ ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ସ୍ନାନାଧିକାର କରିଥିଲେ। ପୁଣି ଖ୍ରୀଷ୍ଟ ଯେତେବେଳେ ମୃତ୍ୟୁବରଣ କରିଥିଲେ, ସେତେବେଳେ ସେ ତ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଉଦ୍ଧାର ଦେବା ନିମନ୍ତେ ମୃତ୍ୟୁଭୋଗ କରିଥିଲେ। ପୁଣି ଆପଣମାନେ ଏହି ଯୋଗ୍ୟ ବାକ୍ୟଙ୍କର ଏକ ଅଂଶବିଶେଷ ଅଟନ୍ତି, ଆଉ କିପରି ଭାବରେ ହୋଇପାରିଥାନ୍ତି ଏସବୁର ମୂଳ ଉଦ୍ଦେଶ୍ୟ ତାହା ତ ବାଇବଲ ହିଁ ଅଟେ। କାରଣ ଏ ତ ବିଧି ଉପରେ ବିଧି, ବିଧି ଉପରେ ବିଧି, ଧାଡ଼ି ଉପରେ ଧାଡ଼ି, ଧାଡ଼ି ଉପରେ ଧାଡ଼ି, ଏଠି ଅଳ୍ପ ସେଠି ଅଳ୍ପ, କୌଣସି ଗୋଟିଏ ଶବ୍ଦ କିମ୍ବା ବିନ୍ଦୁ ସୁଦ୍ଧା ଅସଫଳ ନହିବ। ସେହି ବାକ୍ୟ ଏକ ଅଂଶ ସ୍ୱରୂପ ହୋଇସାରିବା ଉତ୍ତାରେ ଏହି ଜଗତର ବନ୍ଧୁ ଆପଣ କିପରି ଭାବରେ ହୋଇପାରନ୍ତି? ପୁଣି ବାକ୍ୟର ଅନ୍ୟାନ୍ୟ ଅଂଶଗୁଡ଼ିକ ସହିତ ଅସହମତି ପ୍ରକାଶ କରିପାରନ୍ତି, କିମ୍ବା ଏହାର ଯେକୌଣସି ଗୋଟିଏ ଅଂଶକୁ ଅସ୍ୱୀକାର କରିପାରନ୍ତି? ଈଶ୍ୱର ଆପଣମାନଙ୍କୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ। ମୁଁ ଅଧିକା ସମୟ ଖର୍ଚ୍ଚ କରିସାରିଅଛି, ସେପରି କରିବା ନିମନ୍ତେ ମୁଁ କଦାପି ଇଚ୍ଛା କରିନଥିଲି, ଅର୍ଥାତ୍ ଆପଣମାନଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାଟା ତ ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଯେ ଆପଣମାନଙ୍କୁ ଅଟକାଇ ରଖିଅଛି, ସେହେତୁ ଅତି ଦୁଃଖିତ ଅଟେ। ମୁଁ ଆପଣମାନଙ୍କୁ ଯାହା କିଛି ପ୍ରଚାର କରି କହିଅଛି, ସେହେତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। ବନ୍ଧୁଗଣ, କୌଣସି ଏକ ବିଶେଷ ଘଟଣାର ନିମିତ୍ତ ଆମେ ଏତେବେଳେ ନିକଟବର୍ତ୍ତୀ ଅଟୁ। ଏଠାରେ ଉପସ୍ଥିତ ଥିବା ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଯେ ଏହି ଉପାସନାଳୟର ସଦସ୍ୟଗଣ ଅଟନ୍ତି ଏପରି ମୁଁ ଅନୁମାନ କରିଥାଏ। ମୁଁ ତ ଯଥା ସମୟରେ ଆସି ଚାରିଆଡ଼କୁ ବୁଲାବୁଲି କରି ସେମାନେ କିପରି ଧରଣର ସଦସ୍ୟଗଣ ଅଟନ୍ତି ତାହାକୁ ବୁଝିବା ପାଇଁ ସମୟ ପାଇନଥାଏ। ତଥାପି ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିୟମିତ ରୂପେ ଏଠାକୁ ଆସୁଥିବା ସଦସ୍ୟଗଣ ଯେ ଅଟନ୍ତି ଏପରି ମୁଁ ଧାରଣା କରିଥାଏ। ଯାହା କିଛି ଘଟି ଯାଇଥିଲା ସେ ବିଷୟରେ ଆପଣମାନଙ୍କୁ ମୋତେ କିଛି କହିବାକୁ ଦିଅନ୍ତୁ। ଆପଣମାନେ କେବଳ ଅଧିକ 6 ମିନିଟ୍ ସମୟକୁ ପ୍ରଦାନ କରିବାକୁ କଷ୍ଟ କରିବେ କି? ଓରେଗନରୁ ଆସୁଥିବା ଆଚାର୍ଯ୍ୟ ଓ ୱାକର ମହାଶୟ ସେହି ଜଣକ ଅଟନ୍ତି କି ଯିଏକି ଏଠାରେ ସେଦିନ ଉପସ୍ଥିତ ଥିଲେ? ସେହି ରବିବାର ଦିନ ମୁଁ ଏଠାରେ ଉପସ୍ଥିତ ଥିବା ସମୟରେ ସେ ମଧ୍ୟ ଏହି ଜାଗାରେ ଉପସ୍ଥିତ ଥିଲେ ନା? ଯେକୌଣସି ବ୍ୟକ୍ତି ଏ ବିଷୟକୁ ଭଲ ଭାବରେ ଜାଣନ୍ତି କି? ତାହା ତ ସବୁଠାରୁ ବଳି ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଥିଲା। ମୁଁ ଏହି ସ୍ଥାନକୁ ଚାଲି ଆସିଥିଲି, ସେତେବେଳେ ଅନେକ ଆଗନ୍ତୁକଗଣ ଏଠାରେ ଉପସ୍ଥିତ ନଥିଲେ। ମୁଁ ଲାଭ କରିଥିଲି, ମୁଁ ତ ସାକ୍ଷାତକାର ଏକ ଲମ୍ବା ସୂଚୀକୁ ଲାଭ କରିଥିଲି। ପୁଣି ସେଗୁଡ଼ିକ ମଧ୍ୟରୁ ପ୍ରତିଟି ସାକ୍ଷାତକାର ଆବଶ୍ୟକ ଥିଲା। ତନ୍ମଧ୍ୟରେ ବାଳକ, ବାଳିକା, ଶିଶୁଗଣ, ବିବାହିତ ଦମ୍ପତିଗଣ, ମଦ୍ୟପଗଣ, ପୁଣି ବିଭିନ୍ନ କିସମର ବ୍ୟକ୍ତିଗଣ, ପୁଣି ପ୍ରତିଟି ବିଷୟ ଗ୍ରହଣୀୟ ଥିଲା। ସେଗୁଡ଼ିକ ମଧ୍ୟରୁ ପ୍ରତିଟି ସମସ୍ୟା ଧ୍ୟାନ ଦେବା ଭଳି ଉଚିତ ପ୍ରକାରର ବିଷୟଗୁଡ଼ିକ ଥିଲା। ସେଗୁଡ଼ିକ ମଧ୍ୟରୁ ପ୍ରତିଟି ସମସ୍ୟା ସମାଧାନ ମୁଁ କରି ନପାରେ। ପୁଣି ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ହସ୍ତରେ ସମର୍ପି ଦେଇଥାଏ। ପୁଣି ପ୍ରାର୍ଥନାରେ ସେଗୁଡ଼ିକ ଉପରେ ମୁଁ ମୋର ହସ୍ତକୁ ପ୍ରଦାନ କରିଥାଏ। ଆଉ ମୁଁ ଏପରି କହିଥାଏ, ହେ ଈଶ୍ୱର, ମୁଁ ତ ଏହାକୁ ସେପରି କରି ନପାରେ। ହେ ପ୍ରଭୁ, ସେମାନଙ୍କ ମଧ୍ୟକୁ ଚାଲି ଯାଆନ୍ତୁ, ସମାଧାନ କରନ୍ତୁ। ଏହାକୁ ଯେ କିପରି ଭାବରେ ସମ୍ପନ୍ନ କରିବା କଥା ତାହା ତ ଆପଣଙ୍କୁ ଜଣା। ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ଜଣଙ୍କ ପାଇଁ ପ୍ରାର୍ଥନା କରିଥାଏ। ବିଲି ମୋତେ ଡାକିଥିଲା, ଆଉ ମୁଁ ଏଇ ମାତ୍ର ଭାଇ ବ୍ୟାଙ୍କ ସହିତ ଭିତରକୁ ଆସିଥିଲି। ପୁଣି ସେପରି କହିଥିଲା, ବାପା, ଆପଣ ଯଦି କେବଳ ଆଉ ଦେଖନ୍ତୁ, ଯଥା କଥା ମୁଁ ଲୋକମାନଙ୍କୁ ସେଠାରୁ ବାହାରି ଆସିବାର, ପୁଣି ପ୍ରାଙ୍ଗଣ ମଧ୍ୟକୁ ଚାଲି ଆସିବାର ଦେଖିଥାଏ, ଭିତରକୁ ଚାହିଁବାର ଲକ୍ଷ୍ୟ କରିଥାଏ। ପୁଣି ମୁଁ ସେମାନଙ୍କ ଆଡ଼କୁ ଚାହିଁ ଦେଖିଥାଏ, ପୁଣି ଏପରି ଭାବରେ ସେମାନଙ୍କ ଆଡ଼କୁ ହସ୍ତ ହଲାଇଥାଏ। ପୁଣି ଉତ୍ତରରେ ସେମାନେ ମଧ୍ୟ ଆପଣ ହସ୍ତଗୁଡ଼ିକୁ ହଲାଇ ଦେଇ ତଦ୍ରୂପ ଭାବ ପ୍ରଦର୍ଶନ କରିଥାନ୍ତି। ଆପଣମାନେ ମଧ୍ୟ ଯେ ସେପରି କରନ୍ତୁ ଏପରି ମୁଁ ଚାହେଁ ନାହିଁ। ମୋର ବାସୋପଯୋଗୀ ଗୃହଟିର ନିର୍ମାଣ ନିମନ୍ତେ ଟ୍ୟୁସନରେ ମୋତେ ସେହି ସ୍ଥାନକୁ ସେଦିନ ଯେତେବେଳେ କ୍ରୟ କରୁଥିଲେ ସେଦିନ ଘଟଣା ଅଟେ। ଭାଇ ଟନି ସେଠାରେ ସେ ଜାଗାଟିଏ ମନୋନୀତ କରିଥିଲେ ଆଉ ମୋ ନିମନ୍ତେ ତାହାକୁ କ୍ରୟ କରିବା ନିମନ୍ତେ ଇଚ୍ଛା କରିଥିଲେ। ପୁଣି ଏହି ଜାଗାଟିର ମୂଲ୍ୟ ଯେତେ ଅଟେ ତାଠୁ 3-4 ଗୁଣା ଅଧିକା ମୂଲ୍ୟର ସ୍ଥାନଟି ତାହା ଥିଲା। ପୁଣି ସେ ସ୍ୱୟଂରୁ କେତେକ ହଜାର ଡଲାର ମୂଲ୍ୟର ଅର୍ଥକୁ ଏଥିପାଇଁ ବ୍ୟୟ କରିବାକୁ ଆଗ୍ରହୀ ମଧ୍ୟ ଥିଲେ। ତଥାପି ସେହି ସ୍ଥାନରେ ଆପଣଙ୍କୁ ପ୍ରବେଶ କରିବାର କେବଳ ଏକମାତ୍ର ରାସ୍ତା ଯାହା ଥିଲା ସେ ପ୍ରବେଶ ରାସ୍ତାର ଫାଟକ ନିକଟରେ ଜଣେ ଦ୍ୱାରୀକୁ ଅହର୍ନିଶି ଠିଆ ହୋଇ ରହୁଥିବାର ଦେଖିବାକୁ ମିଳୁଥିଲା। ଅତି ପ୍ରକାଣ୍ଡ ସ୍ଥାନ ଥିଲା। ଆଚ୍ଛା, ତେବେ ସେଠାରେ ତା ଏହାର ସହିତ ଏକ ମିଶ୍ରିତ ସ୍ଥାନମାତ୍ରକ ଥିଲା। ତଥାପି କେହି ଜଣେ ହେଲେ ପୁଣି ସେହି ବ୍ୟକ୍ତିଗଣ ଯେଉଁମାନେ ସେଠାରେ ବାସ କରି ରହୁଥିଲେ ସେମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଆପଣଙ୍କୁ ଏକ ଲିଖିତ ଅନୁମତି ପତ୍ର ଆବଶ୍ୟକ ପଡୁଥିଲା। ତତ୍ପରେ ଏହି ଦ୍ୱାରୀ ଜଣକ ଆପଣଙ୍କୁ ନିକଟକୁ ଡାକୁଥିଲେ ପୁଣି ଭିତରକୁ ଯିବା ନିମନ୍ତେ ସେ ପ୍ରକୃତରେ ସେହି ବ୍ୟକ୍ତି ଜଣ ଅଟନ୍ତି କି ନାହିଁ ତାହାକୁ ତନ୍ନ ତନ୍ନ କରି ଦେଖୁଥିଲେ। ପୁଣି ମୁଁ କହିଥିଲି, ହେ ଭାଇ, ଆପଣ ସେପରି କଦାପି ଧାରଣା ମୋ ପାଇଁ କରିପାରନ୍ତି କି? ଯେତେବେଳେ ଭ୍ରାତାଗଣ ପୁଣି ଭଙ୍ଗୀଗଣ ମୋତେ ସାକ୍ଷାତ କରିବା ନିମନ୍ତେ କିମ୍ବା ମୋ ସହିତ କର୍ମର୍ଦ୍ଦନ କରିବା ନିମନ୍ତେ ମୋ ପାଇଁ ଈଶ୍ୱରଙ୍କର ପ୍ରାର୍ଥନା ଭିକ୍ଷା କରିବା ନିମନ୍ତେ ଆସିବେ, ସେପରି ଏକ ସ୍ଥଳେ ମୋତେ ସେହିପରି ଏକ ସ୍ଥାନରେ ଯାଇ ବାସ କରିବା ବିଷୟକୁ ହେ ଟଣି ତୁମେ ଧାରଣା କରିପାର କି? ସେ କହିଥିଲେ, ଆଚ୍ଛା, ତେବେ ଆପଣ ଯାହା ଉତ୍ତମ ବୋଲି ବିଚାର କରିଛନ୍ତି। ମୁଁ କହିଥିଲି, ହେ ଟନି, ମଣ୍ଡଳୀଟି ପୁଣି ସେହି ସକଳ ବ୍ୟକ୍ତିଗଣ ଯେପରି ଧାରଣାକୁ ପୋଷଣ କରି ଆସିବାକୁ ଇଚ୍ଛା କରିଥାନ୍ତି ପୁଣି ମୋ ନିକଟକୁ ତଥାପି ଆସିପାରନ୍ତି ନାହିଁ। ମୁଁ କହିଥିଲି, ସେମାନେ ତ ସେହି ବ୍ୟକ୍ତିଗଣ ଅଟନ୍ତି ଯେଉଁମାନଙ୍କ ସର୍ବସ୍ୱ ସାହି ସୁଦ୍ଧା ମୋ ନିକଟରୁ ତଥାପି ଆସିବାକୁ ଇଚ୍ଛା କରିଥାନ୍ତି। ସେମାନେ କହନ୍ତି, ଆଚ୍ଛା ପ୍ରଭୁ ମୋତେ କହିଥିଲେ, ହାଲେଲୁୟା, ମୁଁ ଏହି ସ୍ଥାନରେ ଧୀର ସ୍ଥିର ଭାବେ ରହିବାକୁ ମନସ୍ଥ କରିଅଛି। ଈଶ୍ୱର ନାମର ଗୌରବ ହେଉ। ଆମମାନଙ୍କ ଦଳଟିର ମଧ୍ୟରେ ତୁମେ ସଭାଟିଏ ଆୟୋଜନ କର ସେପରି ଏକ ନିର୍ଦ୍ଦେଶ ପ୍ରଭୁ ମୋତେ ଦାନ କରିଥିଲେ। ଆଜ୍ଞା, ହଁ, ଈଶ୍ୱରଙ୍କ ନାମର ଗୌରବ ହେଉ। ଈଶ୍ୱର ମୋତେ ସେପରି କହିଥିଲେ, ହେ ଭାଇ ବ୍ରହ୍ମ, ଆପଣ ଏହାକୁ ଯଦି ସେପରି କରନ୍ତି ନାହିଁ ତେବେ ନିଶ୍ଚିତରେ ଆପଣ ଓହରି ଯାଇଅଛନ୍ତି। ସେଠାରେ ମୋତେ ଧ୍ୟାନପୂର୍ବକ ଅନୁଧ୍ୟାନ କରାଯାଇଅଛି। ଏପରି ବୁଝନ୍ତୁ ତାହା କିପରି ଏକ ବିଷୟ ଅଟେ। ବୁଝନ୍ତି ତ କେତେକ ଉତ୍ତମ ବ୍ୟକ୍ତିଗଣ ଅଳ୍ପକେ ପଛଘୁଞ୍ଚା ଦେଇଥାନ୍ତି, ଭିତରକୁ ଆସିନଥାନ୍ତି, କେବଳ ସେହି କାରଣରୁ ହିଁ ତାହା ଘଟିଥାଏ। ଠିକ୍ ସେପରି ଜଣେ ବ୍ୟକ୍ତିଙ୍କ ସଦୃଶ ଅଟେ ଯିଏକି ଶିକାର କରିବା ଉଦ୍ଦେଶ୍ୟରେ ପ୍ରାନ୍ତର ଆଡ଼କୁ ଚାଲି ଯାଇଥାନ୍ତି। ପୁଣି ଜଣେ ଏକ କୃଷକ ଏପରି ଡାକି କହିଥାନ୍ତି ଯେ ଆପଣ ଇଆଡ଼େ ଫେରି ଆସନ୍ତୁ, ଆପଣ ଶିକାର କରିପାରିବେ ନାହିଁ। ପୁଣି ଆପଣ ଫାର୍ମ ଆଡ଼କୁ ତଥାପି ଚାଲି ଯାଇଥାନ୍ତି, ତାଙ୍କର ଗାଈଗୁଡ଼ିକ ମଧ୍ୟରୁ ଗୋଟିକୁ ଗୁଳିବଦ୍ଧ କରିଥାନ୍ତି, ଯେହେତୁ ଠେକୁଆଟିଏ ସେହି ଗାଈର ପାଖ ଦେଇ ଦୌଡ଼ି ପଳାଉଥିଲା। ପୁଣି ଯେକୌଣସି ମୋତେ ଠେକୁଆଟିକୁ ମାରିଥାନ୍ତି। ମାତ୍ର ତତ୍ପରେ ଆପଣ ଘେରାବନ୍ଦୀକୁ ଚଢ଼ି ପାର ହୋଇଥାନ୍ତି, ଅର୍ଥାତ୍ ଜଣେ ସଭ୍ୟ ବ୍ୟକ୍ତି ନ୍ୟାୟ ମୁଖ୍ୟ ଦ୍ୱାର ପଥ ଦେଇ ଯିବା ପରିବର୍ତ୍ତେ ଆପଣ ବାଡ଼ ଉପରକୁ ଚଢ଼ିଯାଇ ପାର କରିଥାନ୍ତି, ପୁଣି ବାଡ଼କୁ ଭାଙ୍ଗି ନଷ୍ଟ କରିଦେଇଥାନ୍ତି। ବୁଝନ୍ତି ତ ତତ୍ପରେ ସେପରି କହିଥାନ୍ତି, ମୁଁ ସ୍ଥାନଟିକୁ ଠିକ୍ ଠାକ୍ କରିଦେବି, ମୁଁ ତାଙ୍କୁ ଆଦୌ ଦୋଷୀ କରିବି ନାହିଁ, ମୁଁ ତାଙ୍କୁ ତିଳିମାତ୍ର ଦୋଷୀ କରିବି ନାହିଁ, ତିଳିମାତ୍ର ଦୋଷୀ ବୋଲି କହିବି ନାହିଁ। ଆଚ୍ଛା ତେବେ ସେ ପ୍ରକୃତରେ କଣ କରିପାରିଥାନ୍ତେ? ସେ ତ ପୋଖତ ଭିକାରୀଙ୍କୁ ଭିତରକୁ ଆସିବା ନିମନ୍ତେ ବାରଣ କରିଦେଇଥାନ୍ତି। ଏହା ତ ସର୍ବଦା ସେପରି ହୋଇଥାଏ। ତାହା ତ ସେହି ମନ୍ଦ ପ୍ରକୃତିର ଲୋକ ଅଟେ ଯିଏକି ଉତ୍ତମ ବ୍ୟକ୍ତିକୁ ସୁଦ୍ଧା ପ୍ରବେଶ କରିବା ନିମନ୍ତେ ବାଧା ସୃଷ୍ଟି କରିଥାଏ, ସେପରି ସର୍ବଦା ହୋଇଥାଏ। ଆଉ ତାହା ତ ସେହି ମନ୍ଦ ବ୍ୟକ୍ତିର ନିମନ୍ତେ ହୋଇଥାଏ, ଯଦ୍ୱାରା ଉତ୍ତମ ବ୍ୟକ୍ତି ମଧ୍ୟ ଭିତରକୁ ଆସିବା ପାଇଁ ବାଧା ପାଇଥାନ୍ତି। ଏହା ସେପରି ସର୍ବଦା ହୋଇଥାଏ। ପୁଣି ସେ ବ୍ୟକ୍ତିଗଣ ତଥାପି ଅଟନ୍ତି, ସେମାନଙ୍କ ମଧ୍ୟରୁ ସହସ୍ରାଧିକ ବ୍ୟକ୍ତିଗଣ ପ୍ରକୃତରେ ଆବଶ୍ୟକ କରୁଥିବା ବ୍ୟକ୍ତିଗଣ, ପୁଣି ଉତ୍ତମ ସ୍ୱବିଶିଷ୍ଟ ବ୍ୟକ୍ତିଗଣ ଅଟନ୍ତି, ଖୁବ୍ ଶ୍ରଦ୍ଧାଳୁ ବ୍ୟକ୍ତିଗଣ ଅଟନ୍ତି, ଈଶ୍ୱର ଅନୁଗ୍ରହରେ ପରିପୂର୍ଣ୍ଣ ଥିବା ବ୍ୟକ୍ତିଗଣ ଅଟନ୍ତି। ପୁଣି ଆମମାନେ ଏହାକୁ ଗ୍ରହଣ କରିଅଛୁ, ତେଣୁକରି ଏହି ବ୍ୟକ୍ତିଗଣ ସେପରି ଭିନ୍ନ ମତକୁ ପୋଷଣ କରି କିପରି ସଂଗତି ରଖିପାରନ୍ତି, ଆମମାନେ ତାହାକୁ ଚାହିଁ ନଥାଉ। ଆମେ ସେପରି ଧରଣ ଶିକ୍ଷାକୁ ଆଦୌ ଆବଶ୍ୟକ କରିନଥାଉ ନୁହେଁ। ତଥାପି ଏହି ବ୍ୟକ୍ତିଟି ଆସିଥିଲେ, ବିଲି କହିଥିଲେ, ବାପା ଠିକ୍ ଏତିକି ବେଳେ ଯଥାଶୀଘ୍ର ସେଠାକୁ ଚାଲି ଯାଆନ୍ତୁ। କହିଥିଲା ଶ୍ରୀମତୀ ଆଲଫ୍ରେଡ୍ ସେଠାରେ କେତେକ ମୃତପ୍ରାୟ ଲୋକଙ୍କ ଗହଣରେ ବସି ଉପସ୍ଥିତ ଅଛନ୍ତି, ଯଥାଶୀଘ୍ର ସେମାନଙ୍କୁ ବର୍ତ୍ତମାନ ସାକ୍ଷାତ କରନ୍ତୁ। ପୁଣି ମୁଁ ସହସା ଏଠାକୁ ଦୌଡ଼ି ଆସିଥିଲି, ସେଠାକୁ ଯାଆନ୍ତୁ। ପୁଣି ଫେରି ଆସୁଥିବା ସମୟରେ ସେମାନେ ମୋତେ କହିଥିଲେ, ସେଠାରେ ଜନୈକ ବ୍ୟକ୍ତି ଅତି କୋଣରେ ଶୋଇ ରହିଅଛନ୍ତି, ତାଙ୍କ ବିନା ଦ୍ୱିତୀୟ ବ୍ୟକ୍ତି ଆଉ କେହି ହେଲେ ସେଠାରେ ନାହାନ୍ତି। ପ୍ରତିଦିନ ତକିଆଟିଏ ଧରି ଗୃହର ପରବର୍ତ୍ତୀ ସ୍ଥାନରୁ ଆଗନ୍ତୁକ ବ୍ୟକ୍ତିଟି ଅଟନ୍ତି। ଏପରି କହିଥିଲେ ଆପଣ ଯେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଏପରି ସେ ଇଚ୍ଛା କରନ୍ତି। ମୁଁ କହିଥିଲି ଉତ୍ତମ କଥା ଅଟେ, କହିଥିଲି ମୁଁ ତାଙ୍କୁ ଭିତରକୁ ଘେନି ଆସିବି। ମୁଁ ଭିତରକୁ ଚାଲି ଆସିଥିଲି, ସେଠାରେ ଉପସ୍ଥିତ ଥିଲେ, ସେଠାରେ କ୍ୟାଡିଲାକ୍ ପରି ଗାଡ଼ିଟିଏ ପଛରେ ଥିବାର ମୁଁ ବିଚାର କରିଥାଏ, କିମ୍ବା କୌଣସି ବଡ଼ ଧରଣର ମୋଟର ଗାଡ଼ିଟିଏ ସେଠାରେ ରଖାଯାଇଥିଲା, ଏପରି ମୁଁ ଚିନ୍ତା କରିଥାଏ। ମୁଁ ସେଥିରେ ବସି ଯାତ୍ରା କରିଥିଲି, ତାହା ଥିଲା। ପୁଣି ସେ ବ୍ୟକ୍ତିଟି କହିଥିଲେ ଆପଣ କିପରି ଅଛନ୍ତି, ସେ ତ ମୋତେ କଦାପି ଚିହ୍ନି ନଥିଲେ। ପୁଣି ମୁଁ ଭିତରକୁ ପ୍ରବେଶ କରିଥିଲି, ପୁଣି ଭଉଣୀ ୱାଲଡ୍ରଫ୍ ଅତି ଦୁର୍ବଳ ନାରୀ ଜଣକ ସେତେବେଳେ ଦେଖାଯାଉଥିଲେ, ସେ ଭିତରକୁ ଆସିଥିଲେ। ଆପଣଙ୍କୁ ଜଣା ସେ ସେପରି ଥିଲେ, ତାଙ୍କ ଅସୁସ୍ଥତା ବିଷୟକୁ ଆପଣମାନେ ଜାଣନ୍ତି, ଆପଣମାନେ ତାହା ଜାଣନ୍ତି ନାହିଁ କି? ଦେଖନ୍ତୁ ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ, ପ୍ରାର୍ଥନା ଧାଡ଼ିରେ ମୃତ୍ୟୁବରଣ କରିଥିଲେ, ତାଙ୍କ ନିକଟରେ ପହଞ୍ଚିବା ଏକ ଘଣ୍ଟା ପୂର୍ବେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ଚିକିତ୍ସକ ଚାଲି ଆସିଥିଲେ ଆଉ ତାଙ୍କୁ ଦେଖିଥିଲେ, ତାହା ତ ପ୍ରାୟ 18 ବର୍ଷ ପୂର୍ବର ଘଟଣା ଥିଲା। ତାଙ୍କର ହୃତ୍ପିଣ୍ଡରେ କର୍କଟ ରୋଗର ବ୍ୟାଧିଟି ରହିଥିଲା, ବୁଝନ୍ତୁ, ଆଉ ସେ ତ ଅଦ୍ୟାବଧି ଜୀବିତ ଅଟନ୍ତି। ପୁଣି ସେ ବର୍ତ୍ତମାନ ଆର୍କାନସାସ୍ ଅଞ୍ଚଳରେ ବସବାସ କରୁଛନ୍ତି, କିନ୍ତୁ ସେତେବେଳେ ସେ ତ ଫୋନିକ୍ସ ଅଞ୍ଚଳରେ ରହୁଥିଲେ। ଆଉ ସେପରି କହିଥିଲେ, ଭାଇ ୱିଲି, ସେପରି ଭାବରେ ଭିତରକୁ ଆସିବା ପାଇଁ ମୁଁ ଘୃଣା କରେ, ତଥାପି କହିଥିଲେ ରହିବା ନିମନ୍ତେ ମୁଁ ଅନ୍ୟ କୌଣସି ଦ୍ୱିତୀୟ ସ୍ଥାନକୁ ପାଇନଥିଲି, ଘୃଣାବୋଧ କରିଥିଲେ। ସେ କହିଥିଲେ ଏହି ବ୍ୟକ୍ତିଟି ତ ଭାଇ ୱିଲି, ଏହି ମହିଳା ଜଣକ ମୃତ୍ୟୁଭୋଗ କରିବାକୁ ଯାଉଅଛନ୍ତି। କହିଥିଲେ ଆପଣଙ୍କୁ କିଛି ଛୋଟ କାଟ ଉପହାରଟିଏ ମୋର ହସ୍ତରେ ଦେବା ପାଇଁ ମୁଁ ଇଚ୍ଛା କରିଥିଲି, ଭାଇ ୱିଲି ସେପରି ଆଗ୍ରହ କରିଥିଲି କହିଥିଲେ, ମାତ୍ର ମୁଁ ତାହା କରିପାରିନଥିଲି। ତଥାପି ଜାମୁକଳିରୁ ପ୍ରସ୍ତୁତ କରାଯାଇଥିବା କିଛି ଜେଲି ମୁଁ ସଂଗ୍ରହ କରି ଆଣିଅଛି। ଓହୋ, ମୁଁ ଯେ ସେଠାକୁ ଯାଇଥିଲି, ପୁଣି ବୋତଲ ଜେଲି ରହିଥିବା ଦୃଶ୍ୟଟିକୁ ମୁଁ ଯେତେବେଳେ ସେଠାରେ ଦେଖିଥିଲି, ଆଉ ସେ ତ ତହିଁ ସହିତରେ ସେଠାରେ ଉପସ୍ଥିତ ଥିଲେ, ମୁଁ ମୋତେ ତାହା ଭୋଜନ କରିବା ନିମନ୍ତେ ଅତି ଭୟଙ୍କର ବସ୍ତୁ ପରି ଦେଖିବାକୁ ମିଳିଥିଲା। ବୁଝନ୍ତି ତ ସେଇ ପ୍ରିୟ ବୃଦ୍ଧା ମହିଳା ଜଣକ ପ୍ରାୟ 70 ବର୍ଷ ବୟସ୍କା ଥିଲେ। ପୁଣି ମୁଁ କହିଥିଲି ହ୍ୟାଟି ଭଗ୍ନୀ, ମୁଁ ଅଧିକ କିଛି କହିପାରିନଥିଲି। ସେହି ବିଧବାଙ୍କୁ 3ଟି ଅଧୁଲି ପକାଉଥିବାର ଯୀଶୁ ଦେଖିଥିଲେ। ପୁଣି ସେ ତାହାକୁ ଏକାକୀ ଛାଡ଼ି ଦେଇଥିଲେ, ଦେଖନ୍ତି ତ ନୁହେଁ। ତାହା ନିମିତ୍ତ ଈଶ୍ୱର ତାଙ୍କୁ ଅବଶ୍ୟ ପୁରସ୍କୃତ କରିବେ, ହଁ ସେପରି ହିଁ କରିବେ। ଆଉ ସେହି ହେତୁରୁ ଈଶ୍ୱର ଉକ୍ତ ମହିଳାଙ୍କୁ ଆରୋଗ୍ୟତା ପ୍ରଦାନ କରିଥିଲେ। ତାଙ୍କ ମଧ୍ୟରେ ଥିବା ସବୁ ପୀଡ଼ାକୁ ସେ ଆରୋଗ୍ୟତା ପ୍ରଦାନ କରିଥିଲେ। ସେ ଶ୍ରୀମତୀ ସେମାନଙ୍କ ମସ୍ତିଷ୍କ ମଧ୍ୟରେ କିପରି ଧରଣ ବିଚାରକୁ ଯେ ରଖିଥିଲେ, ଏହା ତାଙ୍କ ପାଳକଙ୍କ ପ୍ରତି ପ୍ରକାଶିତ କରିଥିଲେ। ପୁଣି କୌଣସି ଏକ ଅନ୍ୟ ବିଷୟ ନିମନ୍ତେ ତାଙ୍କୁ ଯେ କ'ଣ କରିବାକୁ ଥିଲା ସେ ବିଷୟ ସୁଦ୍ଧା ଅବଗତ କରାଇ ଦେଇଥିଲେ। ଓହୋ, ସେମାନେ ତ ଅତି ହର୍ଷରାଜ ସହିତ ବାହାରି ଆସିଥିଲେ। ତତ୍ପରେ ବିଲି ଭିତରକୁ ଚଞ୍ଚଳ ପଶି ଆସିଥିଲା, ଆଉ କହିଥିଲା, ବାପା ସେଇ ବ୍ୟକ୍ତି ଜଣକ ତ ମରିଗଲେ, ମୁଁ କରିପାରେ ନାହିଁ, ମୁଁ ଆଦୌ କରିପାରେ ନାହିଁ। ମୁଁ କହିଥିଲି ସେଠାରେ ମୋଟର ଗାଡ଼ି ମଧ୍ୟରେ ବାହାରେ କିଏ ଉପସ୍ଥିତ ଥିଲେ? ଓହୋ, ସେ ଏପରି କହିଥିଲା। ଅର୍ଗାନରୁ କେହି ଜଣେ ଆଗନ୍ତୁକ ଥିଲେ, ସେ ଯେ କିଛି ବିଶେଷ ପ୍ରକାର ସ୍ୱପ୍ନ ଦେଖିଥିଲେ ଏପରି କହିଥିଲେ। ପୁଣି ମୁଁ ତାଙ୍କୁ କହିଥିଲି, ମୁଁ ଆପଣଙ୍କୁ କୌଣସି ମତେ ମିଥ୍ୟା କଥା କହି କିଛି ଆଶା ଦେଇ ନପାରେ, ଏହି ସ୍ଥାନରେ ପ୍ରାୟ 300 ଜଣ ବ୍ୟକ୍ତି ଏ ପର୍ଯ୍ୟନ୍ତ ଅପେକ୍ଷା କରୁଅଛନ୍ତି। ପୁଣି ମୁଁ ତାଙ୍କୁ କହିଥିଲି, ସ୍ୱପ୍ନଟି କେବଳ ଲେଖି ଦିଅନ୍ତୁ। କହିଥିଲେ ଏଠାରେ ମୁଁ ସେପରି ଧରଣର ସ୍ୱପ୍ନ ବିଷୟବସ୍ତୁ ଗୁଡ଼ିକୁ ସଂଖ୍ୟାଧିକ ପରିମାଣରେ ଲାଭ କରିଅଛି, ସେପରି ଏକ ବିପୁଳ ଗଦାର ପତ୍ର ଗୁଡ଼ିକୁ ମୁଁ ଲାଭ କରିଅଛି। ପୁଣି ମୁଁ ଏହାକୁ ସେଗୁଡ଼ିକର ସହିତ ଏକତ୍ରିତ କରିଦେବି। ମୁଁ କହିଥିଲି, ତାଙ୍କ ଭିତରକୁ ନେଇ ଆସ, ତାଙ୍କ 5 ମିନିଟ୍ ସମୟର ଅବସର ଦିଅ। ଆଚ୍ଛା, ତେବେ ଯେତେ ଶୀଘ୍ର ସେ ବ୍ୟକ୍ତିଟି ଭିତରକୁ ପ୍ରବେଶ କରିଥିଲେ ଏପରି ପଚାରିଥିଲେ, କେବଳ 5 ମିନିଟ୍? ସେ କହିଥିଲେ, ମୁଁ ଆଚାର୍ଯ୍ୟ ୱାକର ଅଟେ, ତାହା ତାଙ୍କ ନାମ ଥିଲା ବୋଲି ମୁଁ ବିଚାର କରିଥାଏ। ସେ ଅର୍ଗାନରୁ ଆସିଥିଲେ, ସେ ଯେ କୌଣସି ଏକ ଅଲଗା ପ୍ରକାରର ସଂସ୍ଥାରୁ ଆସିଥିଲେ ଏପରି ମୁଁ ଚିନ୍ତା କରିଥାଏ, ମାତ୍ର ମୁଁ ତାହା ଜାଣେ ନାହିଁ। ପ୍ରେସବିଟେରିଆନ ସଂସ୍ଥାରୁ ସମ୍ଭବ ଥିଲେ, ପ୍ରେସବିଟେରିଆନ ପରି କୌଣସି ଏକ ସଂସ୍ଥାର ସହିତ ସେ ଆବଦ୍ଧ ଥିଲେ। ସେ କହିଥିଲେ, ମୁଁ 20 ବର୍ଷ ପୂର୍ବେ ଆପଣଙ୍କୁ ଭେଟିଥିଲି, ଆପଣ ସେତେବେଳେ ଯେଉଁ ସ୍ଥାନରେ ଥିଲେ, ମୁଁ ସେହି ଗ୍ରାଣ୍ଡ ପାସ୍ ଅଞ୍ଚଳକୁ ଆସିଥିଲି। ଗ୍ରାଣ୍ଡ ପାସ୍ ପରି ସ୍ଥାନଟି ନୁହେଁ, ମାତ୍ର ସେହି ସ୍ଥାନ ନାମକୁ ମୁଁ ପାସରେ ପକାଇଅଛି। ସେଠାରୁ କହିଥିଲେ, ସମସ୍ତ ରାଷ୍ଟ୍ରରେ ପ୍ରତ୍ୟେକ ପ୍ରାତଃକାଳରେ ସମ୍ବାଦପତ୍ରର ମୁଖ୍ୟ ଧାଡ଼ିରେ ତାହା ପ୍ରକାଶିତ ହେଉଥିଲା। କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ଏ ବିଷୟକୁ ଜାଣନ୍ତି। କହିଥିଲେ, ଯେଉଁ ଭବନରେ ଆପଣ ପ୍ରଚାର କରିଥିଲେ ତା ମଧ୍ୟରେ ମୁଁ ପ୍ରବେଶ କରିପାରିନଥିଲି, ମାତ୍ର ସେଠାକୁ ଯିବାର ମୁଁ ଆପଣଙ୍କୁ ଦେଖିଥିଲି। ପୁଣି ଏକଦା ରାସ୍ତା ପରେ ମୁଁ ଚାଲୁଥିଲି, କହିଥିଲେ, ଆପଣଙ୍କ ଚାରିପାଖରେ 4 ଜଣ କିମ୍ବା 5 ଜଣ ବ୍ୟକ୍ତି ଆପଣଙ୍କୁ ଘେରି ରହିଥିଲେ। ପୁଣି ମୁଁ ସେତେବେଳେ ଆପଣଙ୍କ ସହିତ କର୍ମର୍ଦ୍ଦନ କରିଥିଲି, ଆଉ ଆପଣଙ୍କ ପୁଣି ମୁଁ ଭାଇ ୱାକର ବୋଲି ଆପଣଙ୍କୁ ପରିଚୟ ଦେଇଥିଲି। ପୁଣି ଆପଣ ଯେ କିଏ ଥିଲେ ସେ ବିଷୟରେ ମୋତେ ପରିଚୟ ଦେଇଥିଲେ। କହିଥିଲେ, ଆମେ କିଛି ସମୟ ପାଇଁ କଥାବାର୍ତ୍ତା କରିଥିଲୁ, ତତ୍ପରେ 3 ଜଣ କିମ୍ବା 4 ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ, ଆଉ ଆପଣଙ୍କୁ ସେମାନଙ୍କ ସହିତ ନେଇଯାଇଥିଲେ। ସେ କହିଥିଲେ, ମୁଁ ଆପଣଙ୍କର ସମାଲୋଚକ ଆଦୌ ନଥିଲି, କିମ୍ବା ଆପଣଙ୍କ ପ୍ରତି ସେପରି କରିବାକୁ କଦାପି ଆଗ୍ରହୀ ନଥିଲି, କେବଳ ସେପରି କହିଥିଲେ ଯେ ମୁଁ ଆପଣଙ୍କୁ ପରିଷ୍କାର ରୂପେ ବୁଝିପାରି ନଥିଲି। ସେପରି ମଧ୍ୟ କହିଥିଲେ, ଯାହା କିଛି ବର୍ଷ ଧରି ଏପରି ଲାଗି ରହିଥିଲା। ପୁଣି କିଛି କ୍ଷଣ ଉତ୍ତରେ କହିଥିଲେ, ମୁଁ କେହି ଜଣେ ବ୍ୟକ୍ତି ମୋତେ ଆସି କିଛିଟା ଟେପ୍ ଶୁଣିବାକୁ ମନ୍ତ୍ରଣା ଦେଇଥିଲେ। ପ୍ରାୟ 3 ବର୍ଷ ତଳେ ସେପରି କହିଥିଲେ, ସେ କହିଥିଲେ ସେହି ବ୍ୟକ୍ତି ଟେପ୍ ଗୁଡ଼ାକୁ ବଜାଇଥିଲେ। ହଁ, ସେହି ବ୍ୟକ୍ତି ଜଣକ ପ୍ରକୃତରେ ଟେପ୍ଟିକୁ ବଜାଇଥିଲେ। ପୁଣି ସେ ଯେତେବେଳେ ସେପରି କହିଥିଲେ, ସେ କହିଥିଲେ ଯେ ମୁଁ ତାଙ୍କୁ କହୁଥିବାର ଶୁଣିଥିଲି। ପୁଣି ସେପରି କହିଥିଲେ, ଆପଣ ଜଣେ ଭାବବାଦୀ ଥିଲେ, ଏହିପରି ଏକ ବିଷୟକୁ ସେ ବ୍ୟକ୍ତିଟି ବିଶ୍ୱାସ କରିଥିଲେ। କହିଥିଲେ, ମୁଁ ସେ ବ୍ୟକ୍ତିଙ୍କୁ ଏପରି କହିଥିଲି, ମୁଁ ସେ ବିଷୟଗୁଡ଼ିକର ସମ୍ପର୍କରେ ଆଦୌ କିଛି ଜାଣେ ନାହିଁ, ହୋଇପାରିଥାଏ କେବଳ ସେତିକିରେ ବିଷୟ ଯାହାକି ମୁଁ ଜାଣେ। ସୁତରାଂ ଏପରି କହିଥିଲେ, ତତ୍ପରେ ସେହି ଅନ୍ୟ ବ୍ୟକ୍ତିଟି ଆମମାନଙ୍କ ମଧ୍ୟକୁ ନଗରକୁ ଯାଇଥିଲେ, ସଭାଟିଏ ଆୟୋଜନ କରିଥିଲେ। ପୁଣି ମୁଁ ତାଙ୍କୁ ସାକ୍ଷାତ କରିଥିଲି, ଆଉ ସେ କହିଥିଲେ, ଏହି ଯୁଗାନ୍ତର ନିମନ୍ତେ ମୁଁ ଈଶ୍ୱରଙ୍କ ଜଣେ ଭାବବାଦୀ ଅଟେ। ପୁଣି ସେ କହିଥିଲେ, ଆପଣମାନଙ୍କ ମଧ୍ୟରୁ କେତେଜଣ ବ୍ୟକ୍ତି ପ୍ରକୃତରେ ସେହି ସ୍ଥାନରେ ଉପସ୍ଥିତ ଥିଲେ? କହିଥିଲେ, ସେଠାରେ ଜନୈକ ବ୍ୟକ୍ତି ଯିଏକି ଟେପ୍ ଗୁଡ଼ାକ ଶୁଣୁଥିଲେ, ମୁଁ ତାଙ୍କଠାରୁ ଏପରି କହୁଥିବାର ଶୁଣୁଥିଲି ଯେ ପୂର୍ବାଞ୍ଚଳରେ ବାସ କରୁଥିବା ୱିଲିୟମ ବ୍ରନହାମ ନାମକ ସେହି ବ୍ୟକ୍ତି ଜଣକ ହିଁ ଏହି ଯୁଗର ଭାବବାଦୀ ଅଟନ୍ତି। ସେପରି ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ କହିଥିଲେ। ସେ କହିଥିଲେ, ଏହି ବ୍ୟକ୍ତିଟି ମୁଁ ତାଙ୍କ ନାମ କେତେବେଳେ ପ୍ରକାଶ କରିବାକୁ ଯାଉନାହିଁ କାରଣ ଏହା ସେପରି ଉଚିତ ଧରଣ ବିଷୟ ରୂପେ ବୁଝାଯାଇ ନଥାଏ ଆପଣମାନେ ଏଠାରେ ଧ୍ୟାନ ଦିଅନ୍ତୁ ପୁଣି ସେପରି କହିଥିଲେ ମୁଁ ୱିଲିୟମ୍ ବ୍ରହମ୍ଙ୍କୁ ଭଲ ଭାବରେ ଚିହ୍ନେ କହିଥିଲେ ମାତ୍ର ଧର୍ମ ଶିକ୍ଷା କ୍ଷେତ୍ରରେ ସେ ଅତି ଭ୍ରାନ୍ତ ମନା ଅଟନ୍ତି ସେ କହିଥିଲେ ସେ ତ ପେଣ୍ଟିକଷ୍ଟାଲ ଆଦୌ ନୁହନ୍ତି ସେ ତ ପ୍ରାଥମିକ ପ୍ରମାଣର ବିଷୟକୁ ମଧ୍ୟ ବିଶ୍ୱାସ କରନ୍ତି ନାହିଁ ପୁଣି ସେପରି କହିଥିଲେ ଆଉ ଗୋଟିଏ କଥା ସେତେବେଳେ ଯେ ବିଶିଷ୍ଟ ପୁଣି ଗୌଣ୍ୟ ଭାବଦିଗଣ ଥିଲେ ସେପରି ଏକ ବିଷୟକୁ ସେ ବିଶ୍ୱାସ କରୁଛନ୍ତି ମୋତେ ସେପରି କୌଣସି ଶିକ୍ଷା ଆଦୌ ନାହିଁ କହିଥିଲେ ଆପଣ ଜଣେ ଭାବବାଦୀ ଅଟନ୍ତି ପୁଣି ଜଣେ ଭାବବାଦୀ ମଧ୍ୟ ନୁହନ୍ତି ଆଉ ତାହା ହିଁ ସବୁକିଛି ବିଷୟ ଅଟେ ସେପରି କହିଥିଲେ ସେବକ ମହାଶୟ ଉତ୍ତମ କଥା ମୁଁ ଅଟେ ଏହାପରେ ମୁଁ ଆପଣଙ୍କ ସହିତ ଆଦୌ ଯୁକ୍ତିତର୍କ କରିବାକୁ ଚାହେଁ ନାହିଁ ମୁଁ ତ କେବଳ ଏତିକି ମାତ୍ର କହିଥିଲି ଯେ ସେ ବ୍ୟକ୍ତିଙ୍କ ଠାରୁ ମୁଁ କେବଳ ଏତିକି କହୁଥିବା ଶୁଣିଥିଲି ଯେ ଏହି ବ୍ୟକ୍ତି ୱିଲିୟମ୍ ବ୍ରହମ୍ ପୁଣି ସେ ଯେ ଜଣେ ଭାବବାଦୀ ଥିଲେ ସେପରି ଏକ ଦାବିକୁ ସେ ପ୍ରକାଶ କରି କହୁଛନ୍ତି ପୁଣି କହିଥିଲେ କେତେ ଜଣ ବ୍ୟକ୍ତି ଯେ ସେପରି ଥିଲେ ଏ ବିଷୟରେ ମୁଁ ତ ହତପ୍ରଭ ହୋଇପଡ଼ିଥିଲି ସେ କହିଥିଲେ ତଥାପି ମୁଁ ଚାହେଁ ଯେ ଆପଣମାନେ ଏହା ଜାଣି ନିଅନ୍ତୁ ଯେ ଏହି ଯୁଗର ଭାବବାଦୀ ମୁଁ ହିଁ ଅଟେ ସେ କହିଥିଲେ ଆଚ୍ଛା ଆପଣ ଅଟନ୍ତି ନା କହିଥିଲେ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପୁଣି ଆପଣଙ୍କର ସହବର୍ତ୍ତୀ ରହିଥାନ୍ତୁ ସେ କହି ଚାଲିଯାଇଥିଲେ ମାତ୍ର ଏ ବିଷୟ ଉପରେ କିଛି ଧ୍ୟାନ ସୁଧା ଦେଇନଥିଲେ ଆଉ ଏପରି କହି ସେ କହିବା ଲାଗିଥିଲେ ଯେ ତାଙ୍କ ଭାତୃଙ୍କ ମଧ୍ୟରେ ସେ ଲଗାତାର ରୂପେ ତିନୋଟି କିମ୍ବା ଚାରୋଟି ସଭାଗୁଡ଼ିକୁ କରିଥିଲେ ପୁଣି ସେ ଡାକଘରକୁ ଚାଲିଯାଇଥିଲେ ଆଉ ଏପରି କହିଥିଲେ ସେପରି ଆଦୌ କରନ୍ତୁ ନାହିଁ ମୋର ପତ୍ର ଗୁଡ଼ାକୁ ସ୍ଥାନାନ୍ତର କରନ୍ତୁ ନାହିଁ ମୁଁ ଫେରି ଆସିବା ପର୍ଯ୍ୟନ୍ତ ସେଗୁଡ଼ାକ ଯଥାସ୍ଥାନରେ ରଖିଥାଅ ପ୍ରାୟ ତିନ କିମ୍ବା ଚାରି ଦିନ ପର୍ଯ୍ୟନ୍ତ ସେପରି ରଖିଥାଅ ଉଚିତ ବିଷୟ ଅଟେ ସେମାନେ ଏପରି କହିଥିଲେ ତାହାକୁ ପରିବର୍ତ୍ତନ ନ କରିବା ନିମନ୍ତେ ସେମାନେ ସେଗୁଡ଼ିକ ଉପରେ ଚିହ୍ନଟିଏ ଲଗାଇ ଦେଇଥିଲେ ସେ କୌଣସି ଏକ ଅନ୍ୟ ସ୍ଥାନ ଯାଇଥିଲେ ପୁଣି ଆପଣାର ଝିଅଙ୍କ ସହିତ ସାକ୍ଷାତ କରିଥିଲେ ପୁଣି ବାହାରେ ରାସ୍ତାରେ ଚାଲୁଥିବା ଅବସ୍ଥାରେ ସେ ଏକ ଆରାଧନାଳୟ ନିକଟରେ ଯାଇ ଠିଆ ହୋଇପଡ଼ିଥିଲେ ପୁଣି ସେ ରାତ୍ରିକାଳରେ ସେହି ଆରାଧନାରେ ସହଭାଗିତା ରଖିଥିଲେ ପୁଣି ପରବର୍ତ୍ତୀ ଦିନର ପ୍ରତକାଳରେ ସେପରି କହିଥିଲେ ଯେ ସେ କେବଳ ବିଚାର କରିବା ନିମନ୍ତେ ସେପରି କହିଥିଲେ ଯାଇ କରି ସେହି ସାଧାରଣ ବଣ୍ଟନ କରିବା ସ୍ଥାନ ଆଡ଼େ ବୁଲି ଆସେ ଆଉ ସେ ଯେତେବେଳେ ସେପରି କରିଥିଲେ ଚିଠିଟିଏ ଡାକଘରୁ ଯାଇ ତାଙ୍କ ଝିଅର ହସ୍ତଗତ ହୋଇଥିଲା ପୁଣି ତାଙ୍କ ଝିଅ ସେ ଚିଠିଟିକୁ ପୁନଶ୍ଚ ସାଧାରଣ ବଣ୍ଟନ ବ୍ୟବସ୍ଥା ମଧ୍ୟକୁ ପଠାଇ ଦେଇଥିଲେ ପୁଣି ସେ ଏହାକୁ ଖୋଲି ପକାଇଥିଲେ ଆଉ ସେହି ଜଣକ ଯେ ଜନୈକ ବ୍ୟକ୍ତି ହିଲ୍ଟର ବ୍ରାଣ୍ଡେଣ୍ଟ ମହାଶୟ ଥିଲେ ଏପରି କହିଥିଲେ ଯିଏକି ମୋର ଜନୈକ ବନ୍ଧୁ ଥିଲେ ସେ ସେହି ବ୍ୟକ୍ତି ଥିଲେ ଯିଏକି ଟେପ୍ ଗୁଡ଼ିକୁ ବଜାଉଥିଲେ କହିଥିଲେ ରାଇ ବର୍ଡର୍ସଙ୍କ ଠାରୁ ହିଲ୍ଟର ବ୍ରାଣ୍ଡେଣ୍ଟ ମହାଶୟ ଏକ ସମାଚାର ଲାଭ କରିଥିଲେ ପୁଣି ତାହା ଯେ ବାର୍ତ୍ତାବହମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଏପରି ଏକ କଥା ଆପଣଙ୍କୁ ଜଣା ଅର୍ଥାତ୍ ଆସନ୍ତା 28 ତାରିଖରୁ 1 ତାରିଖ ପର୍ଯ୍ୟନ୍ତ ମୁଁ ଯେ ସଭାଗୁଡ଼ିକୁ ପରିଚାଳନା କରିବାରେ ଯାଉଅଛି ଏହି ସମାଚାରକୁ ସେ ପାଇଥିଲେ ପୁଣି ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ ଆସିଥିଲେ ସେ କହିଥିଲେ ଟିକେ ଏଡ଼ାକୁ ଧ୍ୟାନ ଦିଅନ୍ତୁ ସେ ବ୍ୟକ୍ତିଗଣ ମୋତେ କୌଣସି ଏକ ଭିନ୍ନ ପ୍ରକାର ଧାରଣା ଉପରେ ସଞ୍ଚାଳିତ କରିବାକୁ ଚେଷ୍ଟା କରୁଅଛନ୍ତି ଦେଖନ୍ତି ତ ପୁଣି ସେ ତ ଚିଠିଟିକୁ ଏକ ଅଳିଆ ତାନି ମଧ୍ୟକୁ ପକାଇ ଦେଇଥିଲେ ପୁଣି ଚାଲିବା ଲାଗିଥିଲେ ଠିକ୍ ସେହିପରି ଭାବରେ ଫେରିଯାଇଥିଲେ ପୁଣି ତନ୍ମଧ୍ୟକୁ ପ୍ରବେଶ କରିଯାଇଥିଲେ ଆଉ ଉପାସନାଟିକୁ ସେହି ଦିନର ରାତ୍ରିକାଳରେ କାର୍ଯ୍ୟକାରୀ କରିଥିଲେ ପୁଣି ପରବର୍ତ୍ତୀ ଦିବସ ପ୍ରାତଃକାଳରେ ସେଠାରେ ଉପସ୍ଥିତ ଏକ କୋଠରୀରେ ସେ ନିଜର ହୃଦୟରେ ଅତି ବ୍ୟଥିତ ହୋଇଥିଲେ ଖୁବ୍ ବିହ୍ୱଳତାର ସହିତ ଅସ୍ଥିର ହୋଇ କ୍ରନ୍ଦନ କରିବା ଲାଗିଥିଲେ ସେପରି କହିଥିଲେ ହେ ବ୍ରହ୍ମା ମହାଶୟ ମୋତେ ଯେ ଈଶ୍ୱରଙ୍କ ସାମରେ ଅବଶ୍ୟ ଦଣ୍ଡାୟମାନ ହେବାକୁ ହିଁ ଅଛି ଏପରି ଏକ ବିଚାରକୁ ମୁଁ ହୃଦୟଙ୍ଗମ କରିଥାଏ ପୁଣି ସେ କହିଥିଲେ ମୁଁ ଯେ ଶୋଇପଡ଼ିଥିଲି କିମ୍ବା କଣ ଘଟଣା ଘଟିଥିଲା ସେ ବିଷୟରେ ମୁଁ କିଛି ହେଲେ ଜାଣେ ନାହିଁ ପୁଣି ସେପରି କହିଥିଲେ ମୁଁ ସ୍ୱପ୍ନଟିଏ ଦେଖିଥିଲି ମୁଁ ଯେ ଶୋଇପଡ଼ିଥିଲି ପୁଣି ସେପରି ଅବସ୍ଥାରେ ସ୍ୱପ୍ନଟିଏ ଦେଖିଥିଲି ଏପରି ଏକ ବିଷୟକୁ ମୁଁ କହିବାକୁ ଯାଉଅଛି କହିଥିଲେ ମୋର ପୁତ୍ର କଥା ମୁଁ ଚିନ୍ତା କରିଥିଲି ବଜାର ମଧ୍ୟରେ ସେପରି ଚିନ୍ତା କରିଥିଲି ଆପଣ ହସ୍ତକୁ ଏକ ବସ୍ତା ଉପରେ ସେ ରଖିଥିଲା ପୁଣି କହିଥିଲା ଯେତେବେଳେ ସେପରି କରିଥିଲା ତାହା ଏକ ବସ୍ତା ସେଓ ଫଳ ବୋଲି ବୁଝାଯାଇଥିଲା ଆଉ ସେଗୁଡ଼ିକ ତୋଳାଯାଇ ତହିଁରେ ରଖାଯାଇଥିଲା କହିଥିଲେ ସେଗୁଡ଼ିକୁ କାଢି ଆଣିବା ନିମନ୍ତେ ମୁଁ ଯେତେବେଳେ ସେଟାକୁ ଯାଇଥିଲି ସେଗୁଡ଼ିକ ନୀଳ ବର୍ଣ୍ଣର ସେଓ ଫଳ ଗୁଡ଼ାକ ଥିଲା ପୁଣି ପ୍ରତିଟି ଫଳ ଉପରେ ଥରକେ କାମୁଡ଼ା ହୋଇଥିବାର ଦାଗ ଗୁଡ଼ାକ ଦେଖିବାକୁ ମିଳିଥିଲା କହିଥିଲେ ମୁଁ ସେଗୁଡ଼ାକ କାଢୁଥିଲି ପୁଣି ସେଗୁଡ଼ାକୁ ବସ୍ତା ମଧ୍ୟରେ ଭରୁଥିଲି। କହିଥିଲେ ସେଗୁଡ଼ିକ ମଧ୍ୟରୁ କେତେକ ଗଡ଼ିଯାଇ ବାହାରି ପଡ଼ିଥିଲେ, ତେଣୁ ସେଗୁଡ଼ାକ ଏକାଠି କରି ଆଣିବାକୁ ମୁଁ ଚେଷ୍ଟା କରିଥିଲି। ପୁଣି ଭିତରେ ଘାସ ଉପରେ ସେଗୁଡ଼ାକ ପଡ଼ିଯାଇଥିଲେ। ପୁଣି କହିଥିଲେ ସେଗୁଡ଼ିକ ଏକ ତାର ଜାଲି ଦିଆ ବେଳାବନ୍ଦୀର ମଧ୍ୟକୁ ଗଡ଼ି ଯାଇଥିଲେ। ସେଠା ଆଉ ସେଠାରେ ଏକ ମସ୍ତ ବଡ଼ ପୁଣି ଅତି ଚଉଡ଼ା ରାଜପଥଟିଏ ଆଗକୁ ଲମ୍ବି ଯାଇଥିବାର ଦେଖିବାକୁ ମିଳିଥିଲା। ପୁଣି ପୂର୍ବ ଦିଗ ଆଡ଼କୁ ଫେରି ଚାହିଁଥିଲି, ଆଉ ସେପରି କହିଥିଲେ ଜଞ୍ଜିରଟି ସେହି ପୂର୍ବ ଦିଗରେ ଅବସ୍ଥିତ ଥିବା ଏକ ବଡ଼ ପାହାଡ଼ ଦେହରେ ଲାଗି ଯାଇଥିଲା। ପୁଣି ମୁଁ ସିଆଡ଼କୁ ଚାଲି ଯାଇଥିଲି, ଆଉ ସେହି ଜଞ୍ଜିରଟିକୁ ଖସାଇ ଦେବି ଏପରି ମଧ୍ୟ ଚିନ୍ତା କରିଥିଲି, ଆଉ ସେହି ସ୍ଥାନକୁ ଯାଇ ସେ ବ୍ୟକ୍ତିଠାରୁ ସେ ଫଳଗୁଡ଼ିକ ନେଇ ଆସିବି। ପୁଣି ଏପରି କହିଥିଲେ ଯେ ମୁଁ ଜଞ୍ଜିରଟିକୁ ମୁକୁଳିବା ନିମନ୍ତେ ଆପ୍ରାଣ ଚେଷ୍ଟା କରିଥିଲି। କହିଥିଲେ ରବଟିଏ ସମସ୍ତ ଧରାମଣ୍ଡଳକୁ ଦୋହଲାଇ ପକାଇଥିଲା। କହିଥିଲେ ମୋର ପାଦ ତଳସ୍ଥ ଭୂମିଟି ମଧ୍ୟ ଦୋହଲି ଉଠିଥିଲା। ପୁଣି କହିଥିଲେ ଦୋହଲିବାର ବନ୍ଦ ହେଲା ଉତ୍ତରେ ମୁଁ ରବଟିଏ ଶୁଣିଥିଲି। ପୁଣି କହିଥିଲେ ଭାଇ ବ୍ରହ୍ମାମ୍, ତାହା ତ ଆପଣଙ୍କ ରବ ଥିଲା। କହିଥିଲେ ସେଠାରେ କେହି ଜଣେ ଏପରି ଥିଲେ ଯିଏକି ତାହାକୁ ଉଚ୍ଚାରଣ କରିଥିଲେ। କହିଥିଲେ ତାହା ଏପରି କହିଥିଲେ ଯେ ଆମ୍ଭେ ଏହିପରି ଧରଣର ଅନୁସୂତ ପଥଟିକୁ ପୁନଃ ଅତିକ୍ରମ କରିବୁ। ପୁଣି କହିଥିଲେ ମୁଁ ପଥର ଖଣ୍ଡିକ ଉପରେ ଦୃଷ୍ଟିପାତ କରିଥିଲି, ଠିକ୍ ଏହିପରି ଭାବରେ ଚାହିଁ ଦେଖିଥିଲି। ପୁଣି ମେଘ ଗୁଡ଼ାକ ସାମ୍ନା ଦେଇ ଚାଲିଯିବା ପର୍ଯ୍ୟନ୍ତ ସେ ଆଡ଼କୁ ଚାହିଁ ରହିଥିଲି। ପୁଣି ସେହି ଦୂରବର୍ତ୍ତୀ ସ୍ଥାନରେ ସେହି ପାହାଡ଼ଟି ଯାହାକି ପୂର୍ବ ଦିଗରୁ ଆରମ୍ଭ କରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଥିଲା, ତାହାରି ଉପରେ କେହି ଜଣେ ବ୍ୟକ୍ତି ଠିଆ ହୋଇ ରହିଥିଲେ। ପିରାମିଡ଼ର ଗଠନ ପରି ସେଠାରେ ଉପସ୍ଥିତ ଥିଲେ। ପୁଣି ପୂର୍ବ ଦିଗରୁ ଏହି ଆଡ଼କୁ ଦ୍ରୁତଗତିରେ ଆସୁଥିଲେ। ପୁଣି କହିଥିଲେ ସେଠାରେ ଆପଣ ଏପରି ବିରାଟ ଘୋଡ଼ା ପରେ ବସି ରହିଥିଲେ, ଯେପରି ଧରଣର ଦୃଶ୍ୟ ମୁଁ ଏଥିପରେ କଦାପି ଦେଖିନଥିଲି। ଏକ ବଡ଼ ଧରଣର ଧଳା ଘୋଡ଼ା ଥିଲା, ଧଳା ରଙ୍ଗର ଦିବାକେଶଟି ତଳକୁ ଝୁଲୁଥିଲା। ପୁଣି କହିଥିଲେ ଆପଣ ଜନୈକ ଭାରତୀୟ ସେନାପତିର ବସ୍ତ୍ରରେ ଭୂଷିତ ହୋଇ ରହିଥିଲେ। ପୁଣି ଭାରତୀୟଗଣ ବ୍ୟବହାର କରିବା ଭଳି ସକଳ ବସ୍ତୁଗୁଡ଼ାକୁ ଲଗାଇ ରହିଥିଲେ। କହିଥିଲେ ସେ ଏକ ବୁକୁପଟାକୁ ଲଗାଇ ରଖିଥିଲେ, ପୁଣି ହସ୍ତଦେହରେ ଚୁଡ଼ିଗୁଡ଼ାକୁ ପିନ୍ଧିଥିଲେ। ପୁଣି ସକଳ ପରିପାଟିଗୁଡ଼ିକ ଠିକ୍ ସେପରି ଧରଣ ଥିଲା। କହିଥିଲେ ଆପଣ ନିଜର ହସ୍ତଦ୍ୱୟକୁ ଉପରକୁ ଉଠାଇ ରଖିଥିଲେ, ଆଉ ଏପରି ମଧ୍ୟ କହିଥିଲେ ଯେ ସେଠାରେ ଠିଆ ହୋଇ ରହିଥିବା ଘୋଡ଼ାଟି ସେନାବାହିନୀର ଘୋଡ଼ା ପରି ଦେଖାଯାଉଥିଲା। ପୁଣି ସେପରି ଗର୍ବିତ ଭାବରେ ଚାଲୁଥିଲା, ମୁଁ ତଥାପି ଧୀର ସ୍ଥିର ଭାବରେ ଠିଆ ହୋଇ ରହିଥିଲି। ପୁଣି ସେପରି ମଧ୍ୟ କହିଥିଲେ ଆପଣ ଲଗାମକୁ ଟାଣି ଧରିଥିଲେ, ଆଉ ଅଶ୍ରାଢ଼ ହୋଇ ପଶ୍ଚିମ ଦିଗ ଆଡ଼କୁ ଚାଲି ଯାଇଥିଲେ। କହିଥିଲେ ମୁଁ ସିଆଡ଼କୁ ଚାହିଁ ଦେଖିଥିଲି, ପୁଣି ସେଠାରେ ତଳେ ବୈଜ୍ଞାନିକ ଉପସ୍ଥିତ ଥିଲେ। ପୁଣି ଅପରଦିନର ପ୍ରାତଃ କାଳରେ, ତାହା ଶନିବାର ଥିଲା, ଅପରଦିନର ପ୍ରାତଃ କାଳରେ ମୁଁ ବୈଜ୍ଞାନିକଗଣଙ୍କ ଉପରେ ପ୍ରଚାର କରିଥିଲି, ଆପଣମାନେ ତାହା ଜାଣନ୍ତି। ପୁଣି ବିଜ୍ଞାନଟି ଯେ ଶୟତାନଠାରୁ ଆଗତ ଅଟେ ଏପରି ମଧ୍ୟ କହିଥିଲି। ପୁଣି କହିଥିଲି ବୈଜ୍ଞାନିକଗଣ ପରୀକ୍ଷାଗୁଡ଼ି ମଧ୍ୟରେ ଦ୍ରବଣଗୁଡ଼ିକୁ ଢାଳୁଥିଲେ, ପୁଣି ତାହାକୁ ମିଶାଉଥିଲେ। କହିଥିଲେ ଆପଣ ଘୋଡ଼ାକୁ ଅଟକାଇଥିଲେ, ଆପଣ ହସ୍ତକୁ ପୁନଶ୍ଚ ଉପରକୁ ଉଠାଇଥିଲେ, ଆଉ ଚିତ୍କାର କରି କହିଥିଲେ ମୁଁ ଏହି ଅନୁସୂଚିତ ମାର୍ଗକୁ ପୁନର୍ବାର କାର୍ଯ୍ୟକାରୀ କରିବି। ପୁଣି କହିଥିଲେ ସମସ୍ତ ଭୂମଣ୍ଡଳଟି ପୁନର୍ବାର କମ୍ପମାନ ହୋଇଥିଲା। ପୁଣି ସେହି ଲୋକଗୁଡ଼ାକ ଥରହର ହୋଇ ପଡ଼ିଥିଲେ। କହିଥିଲେ ସେମାନେ ଉପରକୁ ଚାହିଁଥିଲେ, ପୁଣି ଏକକୁ ଆରେକ ଆଡ଼କୁ ଚାହିଁଥିଲେ, ପୁଣି ସେପରି ଭାବରେ ଆପଣଙ୍କ ଆଡ଼କୁ ମଧ୍ୟ ଚାହିଁଥିଲେ। ସେମାନେ ଆପଣଙ୍କ କାନ୍ଧଗୁଡ଼ାକୁ ଉତ୍କ୍ଷେପଣ କରିଥିଲେ, ପୁଣି ସେମାନଙ୍କର ବୈଜ୍ଞାନିକ ପ୍ରଣାଳୀର ଅନୁସନ୍ଧାନରେ ଲାଗି ପଡ଼ିଥିଲେ। ଆଉ କହିଥିଲେ ଆପଣ ପୁଣି ପଶ୍ଚିମ ଦିଗ ଆଡ଼କୁ ଯାତ୍ରା ଆରମ୍ଭ କରିଦେଇଥିଲେ, ଆଉ ଏହା ଯେତେବେଳେ ସେପରି ହୋଇଥିଲା କହିଥିଲେ ମୁଁ ସେହି ବ୍ୟକ୍ତିଙ୍କୁ ମଧ୍ୟ ଦେଖିଥିଲି ଯିଏକି ଆପଣଙ୍କୁ ଜଣେ ଭାବବାଦୀ ବୋଲି କହୁଥିଲେ, ଆପଣ ତାହା ଜାଣନ୍ତି। କହିଥିଲେ ସେ ମଧ୍ୟ ଅନ୍ୟ ଏକ ଘୋଡ଼ାରେ ଚଢ଼ି ଆସିଥିଲେ, ଯାହାକି କଳା ଓ ଧଳା ରଙ୍ଗର ଏକ ମିଶ୍ରିତ ଘୋଡ଼ା ଥିଲା। କହିଥିଲେ ତାହା ସେପରି ଥିଲା, କହିଥିଲେ ସୁଦୂରବର୍ତ୍ତୀ ମେଘର ଉର୍ଦ୍ଧ୍ୱରେ ସେହି ମାର୍ଗଟି ସେତିକିଟି ଚଉଡ଼ା ନଥିଲା। ପୁଣି କହିଥିଲେ ଯେ ସୁଦୂରବର୍ତ୍ତୀ ସେ ମେଘର ଉର୍ଦ୍ଧ୍ୱରେ ସେତିକିଟା ଚଉଡ଼ା ପଥ ଆଉ ରହିନଥିଲା। ପୁଣି ଏପରି କହିଥିଲେ ସେହି ଅଶ୍ୱଟି କେବଳ କହିଥିଲେ ପବନ ପକ୍ଷ ଗୁଡ଼ାକୁ ହଲାଉଥିଲା, ପୁଣି ସବୁକିଛି ବିଷୟ ଆପଣଙ୍କ ଅଧୀନସ୍ଥ କବ୍ଜରେ ଥିଲେ। କହିଥିଲେ ତତ୍ପରେ ଅଶ୍ୱର ଗିବାକେଶ ପୁଣି ଲାଜଟି ହଲିଥିଲା। ପୁଣି ଏପରି କହିଥିଲେ ଯେ ସେ ମହାନ ରକ୍ଷକ ବିରାଟ ଧଳା ଘୋଡ଼ାଟି ତା ଉପଯୁକ୍ତ ପଥରେ ଚାଲୁଥିଲା। ପୁଣି କହିଥିଲେ ଏପରି କହିଥିଲେ ଯେ ସେହି ଅନ୍ୟ ବ୍ୟକ୍ତିଟି ଆପଣଙ୍କର ପଛ ଦିଗକୁ ପଳାୟନ କରିଥିଲା। କାନାଡା ଦେଶର ଅଞ୍ଚଳରୁ ସେ ଆସିଥିଲା ଆଉ ସେ ବ୍ୟକ୍ତିଟି କାନାଡାରେ ବାସ କରନ୍ତି ଆଉ ସେ କହିଥିଲେ ଫେରି ଆସିଥିଲେ ପୁଣି କହିଥିଲେ ସେ ନିଜର ଶାବକ ଘୋଡ଼ାକୁ ଧରିଥିଲେ ପୁଣି ଆପଣଙ୍କର ବିରାଟ ଘୋଡ଼ାକୁ ତଡ଼ିଦେବା ନିମନ୍ତେ ଆପ୍ରାଣ ଚେଷ୍ଟା କରିଥିଲେ ଆପଣାକୁ ଚତୁଃପାର୍ଶ୍ୱରେ ଘେରାଉଥିଲେ ପୁଣି ତାହାର ଗୋଇଠିକୁ ଆପଣା ଗୋଡ଼ାର ପ୍ରତିକୂଳରେ ଆଘାତ ଦେବାର ଚେଷ୍ଟା କରିଥିଲେ କହିଥିଲେ ତାହା ସେହି ବିରାଟ ଅଶ୍ୱକୁ ଅସ୍ଥିର କରିପାରିନଥିଲା ତାହା କେବଳ ଚାଲିବା ଲାଗିଥିଲା କହିଥିଲେ ଅକସ୍ମାତ ଏପରି କହିଥିଲେ ଆପଣ ପଛକୁ ବୁଲି ପଡ଼ିଥିଲେ କହିଥିଲେ ଆପଣ କଥାବାର୍ତ୍ତା କରିବାରେ ତାହା ତୃତୀୟ ଥର ଘଟଣା ହୋଇଥାଇପାରେ ମାତ୍ର ଦ୍ୱିତୀୟ ଥର ଆପଣ କେବଳ ସେତିକି କହିଥିଲେ ଯେ ମୁଁ ଆରୋହଣ କରିବି ପୁଣି କହିଥିଲେ ଆପଣ ପୂର୍ବେ ଯେପରି କହିଥିଲେ ସେପରି ଭାବରେ କିନ୍ତୁ ଏତେବେଳେ ଆଉ କହିନଥିଲେ ଆପଣ ତ ଆଦେଶ ଦେଇଥିଲେ ଆଉ ଏପରି ଧମକ ଦେଇ ଆପଣ କହିଥିଲେ ଆପଣ ବୁଲି ପଡ଼ିଥିଲେ ଆଉ ସେହି ବ୍ୟକ୍ତିଙ୍କୁ ନାମ ଡାକିଥିଲେ ପୁଣି କହିଥିଲେ ଠାରୁ ବାହାରି ଚାଲିଯାଅ କାରଣ ତୁମ୍ଭକୁ ଜଣା ଅଛି ଯେ ଜଣେ ବ୍ୟକ୍ତି ଏହି ମାର୍ଗରେ ସେତେବେଳେ ପର୍ଯ୍ୟନ୍ତ ଗମନ କରି ନ ପାରେ ଯେତେବେଳେ ପର୍ଯ୍ୟନ୍ତ ଈଶ୍ୱର ତାହାକୁ ସେପରି କରିବା ନିମନ୍ତେ ଅଭିଷିକ୍ତ ନ କରନ୍ତି ଏହି ସ୍ଥାନରୁ ପଳାୟନ କର ଏପରି କହିଥିଲେ ତାପରେ ସେହି ଅନ୍ୟ ବ୍ୟକ୍ତିଟି ପଛକୁ ବୁଲି ପଡ଼ିଥିଲା ଆଉ କହିଥିଲେ ସେ ବ୍ୟକ୍ତି ଜଣକ ମୋତେ ଚିଠିଟିଏ ଲେଖିଛନ୍ତି ପୁଣି କହିଥିଲେ ତାଙ୍କ ଅଶ୍ୱର ଠିକ୍ ଜଙ୍ଘ ଉପର ଦେଇ ସେହି କଳା ପୁଣି ଧୂସର ରଙ୍ଗର ରେଖାଗୁଡ଼ିକ ପରସ୍ପର ସହିତ ମିଶି ଯାଇଥିଲେ ପୁଣି କହିଥିଲେ ତାଙ୍କ ଅଶ୍ୱର ଜଙ୍ଘ ଉପରେ ତାଙ୍କ ନାମଟି ଲିଖିତ ହୋଇଥିଲା ପୁଣି ତାଙ୍କ ଚିଠିଗୁଡ଼ିକର ଉପରେ ରହିଥିବା ତାଙ୍କ ନିଜର ଦସ୍ତଖତ ପରି ତାହା ଥିଲା ପୁଣି ସେ ତ ଉତ୍ତର ଦିଶା ଆଡ଼କୁ ଅଶ୍ୱର ହୋଇ ଚାଲିଯାଇଥିଲେ ପୁଣି ଏପରି କହିଥିଲେ ତତ୍ପରେ ଆପଣ ଆଗକୁ ବଢ଼ି ଯାଇଥିଲେ ସେ ବିରାଟ କାୟ ଅଶ୍ୱଟି ପଛକୁ ବୁଡ଼ି ପଡ଼ିଥିଲା ପୁଣି ଆପଣ ସକ୍ଷମ ଭାବରେ ତାହା ସୁଦୂର ପଶ୍ଚିମାଞ୍ଚଳ ଆଡ଼କୁ ଆଗେଇ ଯାଇଥିଲା କହିଥିଲେ ଆପଣ ଠିଆ ହୋଇ ପଡ଼ିଥିଲେ ପୁଣି ଏହିପରି ଭାବରେ ଆପଣଙ୍କ ହସ୍ତ ଏକ ଉପରକୁ ଉଠାଇଥିଲେ ତତ୍ପରେ ସେ କାନ୍ଦିବାକୁ ଆରମ୍ଭ କରିଦେଇଥିଲେ କହିଥିଲେ ଭାଇ ବ୍ରହ୍ମ ସେଠାରେ ସେହି ଅଶ୍ୱଟିକୁ ଠିଆ ହୋଇ ରହିଥିବାର ଦେଖିବା ନିମନ୍ତେ ତାହା ତ ଯୁଦ୍ଧ ଶିରସ୍ତ୍ରାଣର ସକଳ ଉପକରଣକୁ ପୁଣି ସେପରି ରକ୍ଷା କବଚକୁ ଧାରଣ କରି ତାହା ସଜ୍ଜିତ ହୋଇ ରହିଥିଲା ପୁଣି କହିଥିଲେ ସେହି ବୁକୁପଟାଟି ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଗୁଡ଼ାକ ଚକ୍ ଚକ୍ କରୁଥିଲା କହିଥିଲେ କିଛି କ୍ଷଣ ନିମନ୍ତେ ଆପଣ ନିଜର ହସ୍ତ ଉପରକୁ ଉଠାଇ ରଖିଥିଲେ ପୁଣି ଏପରି କହିଥିଲେ ଆପଣ ପୁନଃ ତଳକୁ ଚାହିଁ ଦେଖିଥିଲେ ପୁଣି ଲଗାମ ଗୁଡ଼ିକୁ ଉଠାଇ ଆଣିଥିଲେ ଆଉ କହିଥିଲେ ସେପରି ଏକ ସଙ୍କଟର ସାମ୍ନା ମୁଁ ଆଉ ଥରେ କରିବି ଆଉ ତତ୍ପରେ ପରି କହିଥିଲେ ସମସ୍ତ ଭୂମଣ୍ଡଳ ଆଗକୁ ଆଉ ପଛକୁ ଏପରି ଭାବରେ କମ୍ପମାନ ହୋଇଥିଲା ପୁଣି କହିଥିଲେ ମୋର ଶରୀରଟି ନିର୍ଜୀବ ସମ ହୋଇପଡ଼ିଥିଲା ମୁଁ ପାହାଡ଼ରୁ ଏକ ପାର୍ଶ୍ୱକୁ ଢଳି ପଡ଼ିଥିଲି ମାତ୍ର ପରେ ଜାଗି ଉଠିଥିଲି କହିଥିଲେ ମହାଶୟ ଏହାର ଅର୍ଥ କ'ଣ ମୁଁ କହିଥିଲି ମୁଁ କିଛି ଜାଣେ ନାହିଁ ପରବର୍ତ୍ତୀ ପ୍ରାତଃକାଳରେ ଜୁନିୟର ଜ୍ୟାକ୍ସନ୍ ଯିଏକି ପିରାମିଡ୍ ଉପରେ ଆଧାରିତ ଥିବା ସ୍ୱପ୍ନଟିଏ ଦେଖିଥିଲେ ମୁଁ ଯେତେବେଳେ ପଶ୍ଚିମ ଦିଗସ୍ଥ ଅଞ୍ଚଳକୁ ଯାଇଥିଲି ସେତେବେଳେ ସେ ଯେ ତାହା ଦେଖିଥିଲେ ଏ ଆପଣମାନଙ୍କୁ ଜଣା ଆପଣମାନେ ତାକୁ ମନେ ପକାଇ ପାରନ୍ତି କି ସେ ମୋତେ ଡକାଇଥିଲେ ଏହି ଘଟଣାର ମାସେ ଅବା ଦୁଇ ମାସ ପୂର୍ବେ ସେ ସେପରି କରିଥିଲେ ସେ ସ୍ୱପ୍ନଟି ଦେଖିଥିଲେ ଯାହାକି ତାଙ୍କୁ ଆନ୍ଦୋଳିତ କରି ପକାଇଥିଲା ତାଙ୍କୁ ସେହି ସ୍ୱପ୍ନଟି ମୋତେ କହିବାକୁ ହିଁ ଥିଲା ଆଉ ମୁଁ କହିଥିଲି ବିଲି ସେଠାରେ ପ୍ରାୟ 20 ଜଣ ବ୍ୟକ୍ତି ଠିଆ ହୋଇ ରହିଥିଲେ ସେ କହିଥିଲେ ସେଠାରେ ଜୁନିୟର ଜ୍ୟାକ୍ସନ୍ ମହାଶୟ ଠିଆ ହୋଇ ଅଛନ୍ତି ତାଙ୍କୁ ମଧ୍ୟ ଗୋଟିଏ ସ୍ୱପ୍ନ ବିଷୟ କହିବାକୁ ଅଛି ମୁଁ କହିଥିଲି କେବଳ 5 ମିନିଟ୍ ମଧ୍ୟରେ ତାଙ୍କୁ ଭିତରକୁ ପଠାଇ ଦିଅ ସେ ତାଙ୍କ ପତ୍ନୀଙ୍କୁ ସଙ୍ଗରେ ଧରି ଭିତରକୁ ପ୍ରବିଷ୍ଟ ହୋଇଥିଲେ ପୁଣି ଏକ ସାକ୍ଷ୍ୟଦାନର ସ୍ୱରୂପେ ସେ ତାହା କହିଥିଲେ ସେ କହିଥିଲେ ଭାଇ ବ୍ରହ୍ମ ମୁଁ ଓ ମୋର ପତ୍ନୀ ଅଶ୍ୱାରୋହଣ କରି ଯାଉଥିବାର ସ୍ୱପ୍ନଟିଏ ଦେଖିଥିଲି ପୁଣି କହିଥିଲେ ମୁଁ ପୂର୍ବ ଦିଗ ଆଡ଼କୁ ଫେରି ଅନାଇଥିଲି ପୁଣି ମୁଁ ଦେଖିଥିଲି ସେହି ଉଡନ୍ତା ଥାଳିଆ ଗୁଡ଼ିକ ପରି କିଛି ଅସ୍ପଷ୍ଟ ଚିହ୍ନ ଗୁଡ଼ିକ ସେଠାରେ ଦେଖିବାକୁ ମିଳିଥିଲା ଆପଣମାନେ ତ ଜାଣନ୍ତି ଯେ ତାହା ଯେ କିପରି ଏକ ବିଷୟ ଅଟେ ଏହାକୁ ଜଗତ ମଧ୍ୟ ବୁଝିନଥାଏ ବୁଝନ୍ତୁ ଏହା ଯେ ଆରମ୍ଭ ହୋଇସାରିଅଛି ତାହା ଆପଣମାନଙ୍କୁ ଜଣା ତାହା ଯେ ସେଠାରେ ଅଟେ ଏପରି ଆମମାନେ ଜାଣୁ ବୁଝନ୍ତି ତ ତାହା ତ ଅନୁସନ୍ଧାନକାରୀ କାର୍ଯ୍ୟ ଅଟେ ଏହା ମାନଙ୍କୁ ଜଣା ଆପଣ ବୁଝନ୍ତୁ ସ୍ୱର୍ଗ ଦୂତମାନଙ୍କ ବିଚାର ନିଷ୍ପତ୍ତିର ଘଟଣା ଅଟେ ପୁଣି ଗୋଇନ୍ଦା ବିଭାଗଟି ପୁଣି ଅନ୍ୟାନ୍ୟ ଅନୁସନ୍ଧାନକାରୀଗଣ କିପରି ବ୍ୟସ୍ତ ହୋଇଥାନ୍ତି ତାହା ଯେ କିପରି ଭାବରେ ଘଟିଥାଏ ସେଥିପାଇଁ ଖୋଜାଖୋଜି କରିଥାନ୍ତି ପୁଣି ଅନୁସନ୍ଧାନକାରୀ ଦଳଟି ସେମାନେ କିପରି ଭାବରେ କରିପାରନ୍ତି ତାହା ତ ଏକ ଝଲକ ପରି ଦେଖାଦେଇଥାଏ ପୁଣି ଅଦୃଶ୍ୟ ହୋଇଯାଇଥାଏ ପୁଣି ସେମାନଙ୍କ ଅଧୀନସ୍ଥ ହୋଇ ରହିଥିବା ଯେକୌଣସି ବସ୍ତୁକୁ ଉଭେଇ ନେଇଥାଏ ଦେଖନ୍ତୁ ତାହା ଯେ କ'ଣ
ଏହାକୁ ସେମାନେ ଆଦୌ ଅନୁମାନ ଲଗାଇ ପାରିନଥାନ୍ତି। ବୁଝନ୍ତୁ, ସେମାନେ ଯାହା କିଛି ବିଚାର କରି କହିବାକୁ ଚାହାନ୍ତି ନା କାହିଁକି ସେମାନଙ୍କୁ ସେପରି ଚିନ୍ତା କରିବାକୁ ଦିଅନ୍ତୁ। ସେମାନେ ତାହାକୁ ଉଡନ୍ତା ଥାଳିଆ ବୋଲି କହିଥାନ୍ତି କିମ୍ବା ଅନ୍ୟ କିଛି କହିଥାନ୍ତି। ଦେଖନ୍ତୁ, ସେମାନେ ଏହା ଜାଣନ୍ତି ନାହିଁ। କହିଥିଲେ, ପୁଣି ମୁଁ ଏହାକୁ ଆସୁଥିବା ଦେଖିଥିଲି, ପୁଣି ମୁଁ ତାହାକୁ ଧ୍ୟାନର ସହିତ ଦେଖୁଥିଲି। ପୁଣି ତାହା କିପରି ଧରଣର ବସ୍ତୁ ଥିଲା? ତାହା ତ ବ୍ୟକ୍ତିଟିଏ ଏକ ଅଶ୍ୱ ଉପରେ ଚଢ଼ି ରହିଥିବାର ଦୃଶ୍ୟ ଥିଲା। ପୁଣି କହିଥିଲେ, ସେ ତ ବିଜୁଳି ବେଗରେ ଧାଇଁ ଆସୁଥିଲେ। କହିଥିଲେ, ସେ ଯେ ମୋର ସମ୍ମୁଖରେ ଉପସ୍ଥିତ ହେବାକୁ ଯାଉଛନ୍ତି, ସେପରି ଦର୍ଶନକୁ ମୁଁ ଦେଖିଥିଲି। ଆଉ ମୁଁ ଆପଣା ମୋଟରଯାନକୁ ଅଟକାଇ ଦେଇଥିଲି, ପୁଣି ବାହାରକୁ ଡେଇଁ ବାହାରି ଆସିଥିଲି। ତାହା ଯେତେବେଳେ ସେପରି ହୋଇଥିଲା, କହିଥିଲେ, ମୋଟରଯାନଟି ସଡ଼କ ଉପରେ ଘୋଡ଼ାଟି ଠିଆ ହୋଇ ରହିଥିଲା, ପୁଣି ଏକ ବିରାଟ ସେନାବାହିନୀର ଧଳା ଅଶ୍ୱଟି ପ୍ରାଙ୍ଗଣକୁ ବଢ଼ି ଆସିଥିଲା। ତାହା ତ ବାକ୍ୟ ଥିଲେ, ଅବଶ୍ୟ ସେପରି ହିଁ ଅଟେ। ଆପଣମାନଙ୍କୁ ଜଣା ପ୍ରାଙ୍ଗଣରେ ମଧ୍ୟକୁ ବଢ଼ି ଆସିଥିଲା। କହିଥିଲେ, ସେଠାରେ କେହି ଜଣେ ଅଚିହ୍ନା ବ୍ୟକ୍ତି ବସି ରହିଥିଲେ। କହିଥିଲେ, ସେ ତ ପଶ୍ଚିମାଞ୍ଚଳର ଅଧିବାସୀଙ୍କ ପରି ପରିପାଟିରେ ଭୂଷିତ ଥିଲେ। ସେ କଦାପି ଜଣେ ଗାୟାଳ ନଥିଲେ, ମାତ୍ର କହିଥିଲେ ସେ ଜଣେ ମୁଖ୍ୟ କାର୍ଯ୍ୟକାରୀମାନଙ୍କ ଉପରେ ଜଣେ ମୁଖ୍ୟ ବ୍ୟକ୍ତି ରୂପେ ଦେଖାଯାଉଥିଲେ। ଦେଖନ୍ତୁ, ମୁଖ୍ୟ ପଣିଆର ସକଳ ଅଧିକାର ଗୁଡ଼ିକ ପଶ୍ଚିମାଞ୍ଚଳରୁ ଥିଲା। ଭାରତୀୟଗଣ ଭାରତୀୟମାନଙ୍କ ଉପରେ ଅଧିକାରୀ ଥିଲେ, କାର୍ଯ୍ୟକାରୀମାନଙ୍କ ଉପରେ ମୁଖ୍ୟ ବ୍ୟକ୍ତି ଥିଲେ। ପୁଣି କହିଥିଲେ, ସେ ତଳେ ଗୋଟିଏ ପାଖକୁ ବୁଲି ପଡ଼ିଥିଲେ। କହିଥିଲେ, ଭାଇ ବ୍ରାହ୍ମ, ସେ ଜଣକ ଆପଣ ହିଁ ଥିଲେ। ଆପଣ ଯେପରି ପୂର୍ବେ କଥାବାର୍ତ୍ତା କରିଥିଲେ ସେତେବେଳେ କିନ୍ତୁ ସେପରି କରିନଥିଲେ ବୋଲି ସେ କହିଥିଲେ। ପୂର୍ବେ କହିବା ଭଳି ଆପଣ କଦାପି କଥାବାର୍ତ୍ତା କରିନଥିଲେ। ଆପଣ କହିଥିଲେ ଜୁନିୟର, ତାଙ୍କୁ ତିନିଥର ସେପରି ଡାକିଥିଲେ। ପୁଣି କହିଥିଲେ, କଣ ଯେ କରିବାକୁ ପଡିବ ତାହା ମୁଁ ତୁମକୁ କହିବି। ପୁଣି କହିଥିଲେ, ତତ୍ପରେ ଆପଣ ଘୋଡ଼ାର ସାଜଟିକୁ ଝିଙ୍କି ଦେଇଥିଲେ, ଆପଣ ପ୍ରାୟ ତିନିଥର ଝଟକା ଦେଇଥିଲେ, ତତ୍ପରେ ଆକାଶ ଆଡ଼କୁ ଉଠି ଯାଇଥିଲେ, ତତ୍ପରେ ଆପଣ ପଶ୍ଚିମ ଦିଗ ଆଡ଼କୁ ବଢ଼ି ଚାଲି ଯାଇଥିଲେ। କହିଥିଲେ, କେବଳ ଅଳ୍ପ ସମୟ ନିମନ୍ତେ ମୁଁ ଚାରିଆଡ଼କୁ ଅନାଇଥିଲି, ପୁଣି ସେହି ଘୋଡ଼ାଠାରୁ ଅତି ସାନ ଘୋଡ଼ାଟିଏ ସେଠାରେ ଦେଖିବାକୁ ମିଳିଥିଲା। ସେହି ସମଜାତୀୟ ଘୋଡ଼ା ତାହା ଥିଲା, ମାତ୍ର ଛୋଟ ଥିଲା, ପୁଣି ଠିଆ ହୋଇ ରହିଥିଲା। କହିଥିଲେ, ମୁଁ ପଛକୁ ବୁଲି ପଡ଼ିଥିଲି। କହିଥିଲେ, ସେ ସମ୍ଭବତଃ ତାହା ମୋ ପାଇଁ ପଠାଇ ଦେଇଥିଲେ। କହିଥିଲେ, ମୁଁ ତା ଉପରେ ଚଢ଼ି ଯାଇଥିଲି। ଜୁନିୟର ମଧ୍ୟ ଅଳ୍ପ ସମୟ ପାଇଁ ଅଶ୍ୱାରୋହଣ କରିଥିଲେ। ସେ କହିଥିଲେ, ଭାଇ ବ୍ରାହ୍ମ, ଆପଣଙ୍କ ଜିନ୍ଟି ଆପଣଙ୍କ ନିମନ୍ତେ କିପରି ସାହାଯ୍ୟ ସାପେକ୍ଷ ଅଟେ ତାହା ଆପଣଙ୍କୁ ଜଣା। ପୁଣି ସେହି କବଜଟି ପୁଣି ଅନ୍ୟାନ୍ୟ ଜିନିଷ ଗୁଡ଼ିକ ବିଷୟରେ ଆପଣ ଜାଣନ୍ତି କି ଆପଣ ଜାଣନ୍ତି ନା? କହିଥିଲେ, ମୁଁ ଚିନ୍ତା କରିଥିଲି ଯେ ଆଚ୍ଛା, ତେବେ ଏହା ମୋତେ ଉପଯୁକ୍ତ ରୂପେ ଗ୍ରହଣୀୟ ହୋଇଥାଏ। ସୁତରାଂ ମୁଁ ଲଗାମକୁ ଜୋରରେ ଟାଣିଥିଲି ଆଉ ଆକାଶ ମାର୍ଗକୁ ଉଠି ପଡ଼ିଥିଲି। କହିଥିଲେ, ମୁଁ ଲଗାମକୁ ଟାଣିଥିଲି, ପୁଣି ତାହାକୁ ଅଟକାଇଥିଲି, ତାକୁ ପୁନଶ୍ଚ ପଛକୁ ଫେରାଇଥିଲି। ବୁଝନ୍ତି ତ? ପୁଣି ମୁଁ ଯେତେବେଳେ ଫେରି ଯାଇଥିଲି, ଏପରି କହିଥିଲେ, ମୁଁ ଘୋଡ଼ାକୁ ଅଟକାଇଥିଲି, ଚାଲି ଯାଇଥିଲି, ପୁଣି ଆପଣା ପତ୍ନୀଙ୍କ ସହିତ କଥାବାର୍ତ୍ତା କରିଥିଲି, ଆଉ ଘୋଡ଼ାଟି ଅଦୃଶ୍ୟ ହୋଇଯାଇଥିଲା। ପୁଣି ସେ କାମ କରିବାରେ ଲାଗି ପଡ଼ିଥିଲେ। ତତ୍ପରେ ଅପରଦିନ ତିନି ଦିନ ପରେ ଲିଓ ମାର୍ସିଏଲ ମହାଶୟ ଆସିଥିଲେ। ଠିକ ସମାନ ଧରଣର ଏକ ସ୍ୱପ୍ନର ସମାଧାନକୁ ଘେନି ଆସିଥିଲେ। ଏ ବିଷୟରେ ସେ କିଛି ହେଲେ ସୁଦ୍ଧା ଜାଣିନଥିଲେ। ପ୍ରାୟତଃ ଏକ ବିଶାଳକାୟ ଧଳା ବର୍ଣ୍ଣର ଭୂଷଣ ଘୋଡ଼ାକୁ ସେପରି ଜାତିର କଳା ନାରୀ ଘୋଡ଼ା ସହିତ ସଙ୍ଗମ କରାଇବା ପ୍ରୟାସ କରୁଥିଲେ, ମାତ୍ର ଅତି ବିଚଳିତ ଭାବମୂର୍ତ୍ତି ଯୋଗୁଁ ସେମାନେ ସେପରି କରିପାରିନଥିଲେ। ସେ କହିଥିଲେ, ମୁଁ ସେଟାକୁ ଚାଲି ଆସିଥିଲି ଆଉ କହିଥିଲି ଲିଓ, ପୁଣି ମୁଁ ଯେ କଣ କହିଥିଲି ସେ ବିଷୟରେ ତାଙ୍କୁ କହିଥିଲି। ଦେଖନ୍ତୁ, ମୁଁ ତାହା ଏହି ସ୍ଥାନରେ କହିବାକୁ ଆଗ୍ରହ କରେ ନାହିଁ, ତଥାପି ମୁଁ ଯାହା କରିଥିଲି ସେ ବିଷୟରେ ତାଙ୍କୁ କହିଥିଲି। ପଚାରିଥିଲି, ଆପଣ କିଛି ବୁଝନ୍ତି ନାହିଁ କି? ପୁଣି ଏହାକୁ ବୁଝିବା ନିମନ୍ତେ ସେପରି ଏକ ପରିସ୍ଥିତି ଉପୁଜିଥିଲା, କାରଣ ମୁଁ ଏଡୱାର୍ଡ ଡେଲଟନ ମହାଶୟଙ୍କୁ ଚିହ୍ନିନଥିଲି। ତାଙ୍କ ଜଣେ ଜୋଇଁ ଥିଲେ, ପୁଣି ତାଙ୍କ ଏକ କୁକୁର ଥିଲା, ଯାହାର ନାମଟି ମଧ୍ୟ ତାହା ହିଁ ଥିଲା। ହେଲିଓ, ଆପଣ ବୁଝିବେ, ଆପଣ ଯେପରି ସ୍ୱପ୍ନଟିଏ ଦେଖୁଅଛନ୍ତି ସେପରି ଏକ ଧାରଣାକୁ କରିବେ, ତଥାପି ଆପଣ ଯେତେବେଳେ ଜାଗି ଉଠିଥିଲେ ସେତେବେଳେ ଏହାକୁ ସ୍ମରଣ କରିଥିଲେ। ପୁଣି କହିଥିଲେ, ମୁଁ ତ ସେପରି ଧରଣ ଆଦେଶଟିଏ ଏଥିପୂର୍ବେ କଦାପି ଶୁଣିନଥିଲି। ପ୍ରାୟ ସେହି ସମୟରେ ରାୟ ରବର୍ସନ ମହାଶୟ ଭିତରକୁ ପଶି ଆସିଥିଲେ। କହିଥିଲେ, ଭାଇ ବ୍ରାହ୍ମ, ସର୍ବପ୍ରଥମ ଦିନ ଆପଣ ଆରାଧନାଳୟକୁ ଛାଡ଼ିବା ପୂର୍ବେ ସେଦିନ ଯାହା ଘଟିଥିଲା ତାହାକୁ ମନେ ରଖିଛନ୍ତି କି? ଆମେ ଥିଲୁ ପାଲେଷ୍ଟାଇନ୍ରେ ବସିଥିବା ଭଳି ଆପଣଙ୍କୁ ସେଠାରେ ବସିଥିବାର ମୁଁ ଦେଖିଥିଲି। ଆମମାନେ ସମସ୍ତେ ଉପସ୍ଥିତ ଥିଲୁ, ବୋର୍ଡର ସଦସ୍ୟଗଣ ପୁଣି ଅନ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପୁଣି ପ୍ରଭୁ ଭୋଜର ମେଜରେ ବସିଥିବା ନ୍ୟାୟ ଆମେ ସମସ୍ତେ ଏକତ୍ରିତ ହୋଇ ବସିଥିଲୁ। ପୁଣି ଆପଣ ଆଳାପ ଆଲୋଚନା କରୁଥିଲେ, ପୁଣି ଆପଣ ତ ଆପଣ ଯେ କାହା ଉପରେ ଆଧାର କରି କଥାବାର୍ତ୍ତା କରୁଥିଲେ ସେ ବିଷୟ ସେ କିଛି ହେଲେ ବୁଝିନଥିଲେ, ନିଶ୍ଚିତ ନଥିଲେ। କହିଥିଲେ ଧଳା ରଙ୍ଗର ମେଘଟିଏ ଅବତରଣ କରିଥିଲା, ପୁଣି ଆପଣଙ୍କୁ ଆଚ୍ଛାଦିତ କରି ପକାଇଥିଲା ଆଉ ଆପଣଙ୍କୁ ଦୂରକୁ ଉଠାଇ ନେଇଥିଲା। ଭାଇ ରୟଙ୍କର ସେହି ସ୍ୱପ୍ନଟିକୁ କେତେଜଣ ବ୍ୟକ୍ତି ମନେ ରଖିଛନ୍ତି? ଏପରି କହିଥିଲେ ଧଳା ରଙ୍ଗର ମେଘଟି ଆପଣଙ୍କୁ ଦୂରକୁ ଉଠାଇ ନେଇଥିଲା। ପୁଣି କହିଥିଲେ ଆପଣ ଅଦୃଶ୍ୟ ହୋଇଯାଇଥିଲେ, ମୁଁ ତ କ୍ରନ୍ଦନ କରୁଥିବା ଦ୍ୱାରା ଚିତ୍କାର କରୁଥିବା ଦ୍ୱାରା ରାଜପଥ ଉପରେ ଧାବମାନ ହେଉଥିଲି। ତତ୍ପରେ ମୁଁ ଯେତେବେଳେ ଏହି ସ୍ଥାନକୁ ଚାଲି ଆସିଥିଲି, ପୁଣି ଏହି କ୍ଷୁଦ୍ର ପୁଣି ଦୁର୍ବଳ ହସ୍ତଟି ଅକର୍ମଣ୍ୟ ହୋଇ ପଡ଼ିଥିଲା, ଯେପରି ସେହି ଜଣକ ଥିଲେ ଏହାକୁ ପାଠ କରୁଥିଲେ। ସେ ତ ରେକ୍କୁ ତଳେ ପକାଇ ଦେଇଥିଲେ, ପୁଣି ସେହି ସ୍ଥାନରୁ ମୋତେ ବାହାରି ଚାଲି ଆସୁଥିବାର ସେ ମୋତେ ଯେତେବେଳେ ଦେଖିଥିଲେ ସେ ସେତେବେଳେ କାନ୍ଦିବା ଲାଗିଥିଲେ। ମୁଁ ତାଙ୍କୁ ଆଦୌ ଦେଖିନଥିଲି, ସୁତରାଂ ସେ ମୋତେ ସ୍ୱପ୍ନଟିକୁ କହିଥିଲେ। ପୁଣି ସେ କହିଥିଲେ ଯେ ସେ ରେକ୍ ଦ୍ୱାରା ସଫା କରୁଥିଲେ, ପୁଣି ଏପରି କହିଥିଲି। ପୁଣି ତତ୍ପରେ ଆପଣ ଦୂରକୁ ଚାଲି ଯାଇଥିଲେ, କହିଥିଲେ ମୁଁ ରାସ୍ତାରେ ଚଲାବୁଲା କରିଥିଲି, ଆପଣଙ୍କୁ ଖୋଜିବା ନିମନ୍ତେ ଚାଲିଆ ଯାଇଥିଲି, ତଥାପି କୌଣସି ସ୍ଥାନରେ ମୁଁ ଆପଣଙ୍କୁ ପାଇନଥିଲି। ପୁଣି ମୁଁ ଚିତ୍କାର କରି ଏପରି କହୁଥିଲି, ହେ ଭାଇ ବ୍ରହ୍ମ ଆଦୌ ଛାଡ଼ି ଯାଆନ୍ତୁ ନାହିଁ। କହିଥିଲେ ଖଣ୍ଡେ ଧଳା ମେଘ ଓହ୍ଲାଇ ଆସିଥିଲା, ପୁଣି ଆପଣଙ୍କୁ ଘୋଡ଼ାଇ ପକାଇଥିଲା, ପୁଣି ଆମମାନ ମଧ୍ୟରୁ ଆପଣଙ୍କୁ ନେଇଯାଇଥିଲା, ପଶ୍ଚିମ ଦିଗ ଆଡ଼କୁ ଉଠାଇ ନେଇଥିଲା। ତାହା ତ ପିରାମିଡ୍ ପରି ଘଟଣା କିମ୍ବା ଅନ୍ୟ ଯେକୌଣସି ଘଟଣା ଗୁଡ଼ିକର ପୂର୍ବବର୍ତ୍ତୀ ଘଟଣା ଥିଲା, ବୁଝନ୍ତି କି? କହିଥିଲେ ତାହା ଆପଣଙ୍କୁ ପଶ୍ଚିମାଞ୍ଚଳ ଆଡ଼କୁ ନେଇଯାଇଥିଲା। ଆଉ ମୁଁ କାନ୍ଦିଥିଲି, ପୁଣି ଗଳି ଗୁଡ଼ାକର ମଧ୍ୟରେ ଖୋଜି ବୁଲୁଥିଲି। କହିଥିଲେ କିଛି କ୍ଷଣ ଉତ୍ତରରେ ମୁଁ ଫେରି ଆସିଥିଲି, ପୁଣି ମେଜର ନିକଟରେ ବସି ପଡ଼ିଥିଲି, ପୁଣି ମେଜର ଗୋଟିଏ କଣକୁ ମୁଁ ଅକସ୍ମାତ୍ ଚାହିଁବାରେ ଲାଗିଥିଲି। କହିଥିଲେ ମୁଁ ତାପରଙ୍କୁ ବରଫଠାରୁ ମଧ୍ୟ ଆହୁରି ଶୁଭ୍ର ବର୍ଣ୍ଣରେ ଦେଖିଥିଲି। କହିଥିଲେ ଆପଣ ସେଥିରେ ଠିଆ ହୋଇ ରହିଥିଲେ, ପୁଣି କହିଥିଲେ ଆପଣ ଅଧିକାର ସହିତ କିଛି କହିଥିଲେ, ତନ୍ମଧ୍ୟରେ ଅନୁମାନ ଲଗାଇବା ଭଳି କିଛି ଲକ୍ଷଣ ମଧ୍ୟ ରହିନଥିଲା। କହିଥିଲେ ଆପଣ ଯାହା କିଛି କହୁଥିଲେ ତାକୁ ସମସ୍ତେ ସଠିକ ରୂପେ ବୁଝିପାରୁଥିଲେ। ସୁତରାଂ ହେ ମୋର ଭାଇ ଓ ଭଉଣୀମାନେ, ଆପଣମାନ ମଧ୍ୟରୁ ପ୍ରତ୍ୟେକ ଜଣ ବ୍ୟକ୍ତି ଯେତେବେଳେ ଅଧିକ ରୂପେ ଜାଗ୍ରତ ହୋଇଯାଆନ୍ତୁ, ଏହାର ଅର୍ଥ ଯେ କ'ଣ ତାହା ମୁଁ ଭଲ ଭାବରେ ଜାଣେ, ବୁଝନ୍ତି ତ? କେବଳ ଅପେକ୍ଷା କରନ୍ତୁ, ଖ୍ରୀଷ୍ଟଙ୍କର ଅଧିକ ନିକଟବର୍ତ୍ତୀ ହୋଇ ରହିଥାନ୍ତୁ। ମୋତେ ଆପଣମାନଙ୍କୁ ଏତେବେଳେ ସତର୍କ କରି ଦେବାକୁ ସୁଯୋଗ ଦିଅନ୍ତୁ। ଏହି ପ୍ରାଙ୍ଗଣଟିର ଜଣେ ସେବକ ପୁଣି ସୁସମାଚାର ପ୍ରଚାରକ ରୂପେ ଯେପରି କରିବାକୁ ଦିଅନ୍ତୁ। ମୂର୍ଖତାର କୌଣସି ପ୍ରକାରର ଯୁକ୍ତିକୁ କଦାପି ଗ୍ରହଣ କରନ୍ତୁ ନାହିଁ, କୌଣସି ବିଷୟକୁ କେବଳ ଧାରଣା ମଧ୍ୟରେ ସୀମିତ କରନ୍ତୁ ନାହିଁ। ସେହି ଧାର୍ଯ୍ୟ ସ୍ଥାନରେ ସେହି ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାନ୍ତୁ ଯେତେବେଳେ ପର୍ଯ୍ୟନ୍ତ ଅନ୍ତର୍ନିହିତ ପୁରୁଷଟି ବାକ୍ୟର ସେହି ଗଭୀର ସ୍ଥାନରେ ଲଙ୍ଗର ପକାଇ ସୁସ୍ଥିର ହୋଇ ନଯାଏ, ଯଦ୍ୱାରା ଆପଣମାନେ ଖ୍ରୀଷ୍ଟଙ୍କ ସହିତ ଧାର୍ମିକ ମନା ହୋଇ ନଯାନ୍ତି, ଯେହେତୁ ପ୍ରବେଶ କରିବା ନିମନ୍ତେ ତାହା ହିଁ ଏକମାତ୍ର ପ୍ରୟୋଜନ ବିଷୟ ଅଟେ। କାରଣ ପୂର୍ବେ ଆଉ କଦାପି ବସବାସ କରି ରହିନଥିବା ସବୁଠାରୁ ଜଘନ୍ୟ ପୁଣି ପ୍ରତାରଣାପୂର୍ଣ୍ଣ ଯୁଗଟିର ମଧ୍ୟରେ ଆମମାନେ ଏତେବେଳେ ବାସ କରୁଅଛୁ। ଯେହେତୁ ଯଦି ସମ୍ଭବ ହୁଏ ତେବେ ମନୋନୀତମାନଙ୍କୁ ମଧ୍ୟ ଏହା ଭ୍ରାନ୍ତ କରିଦେବ, କାରଣ ସେମାନଙ୍କ ନିକଟରେ କିଛି ନାହିଁ। ପୁଣି ଅନ୍ୟମାନେ ଯେପରି କରିଥାନ୍ତି ସେମାନେ କିନ୍ତୁ ସେପରି କିଛି କରିପାରନ୍ତି ନାହିଁ। ଆପଣଙ୍କର ଜୀବନଗୁଡ଼ାକୁ ବିଶୁଦ୍ଧତାର ସହିତ ପରିଷ୍କାର ଭାବେ ରଖିଥାନ୍ତୁ, ଆପଣଙ୍କର ଉଦ୍ଧାର ଗୁଡ଼ାକୁ ସୁଝି ପକାନ୍ତୁ, କାହାରି ଧାରି ହୋଇ ରୁହନ୍ତୁ ନାହିଁ, ଯୀଶୁ ଏପରି କହିଥିଲେ। ବର୍ତ୍ତମାନ ମୁଁ ଏହାକୁ ସେପରି ଅର୍ଥ କରି କହିଥାଏ, ଆପଣମାନେ ଘର ଭଡ଼ା ପୁଣି ଅନ୍ୟ ଧନର ଉଦ୍ଧାର ଗୁଡ଼ିକୁ ତାହା ଆପଣମାନଙ୍କୁ ଅବଶ୍ୟ ସୁଝାଇ ଦେବାକୁ ଆବଶ୍ୟକ ରହିଅଛି। ଆପଣଙ୍କର ହସ୍ତ ଗୁଡ଼ାକୁ ସେହି ସବୁରୁ ମୁକ୍ତ କରି ରଖିଥାନ୍ତୁ, ସବୁକିଛି ବିଷୟ ଗୁଡ଼ାକୁ ସୁଚାରୁ ରୂପେ ସମ୍ପନ୍ନ କରନ୍ତୁ, ପ୍ରସ୍ତୁତ ହେଉନ୍ତୁ, ଆପଣଙ୍କୁ ପ୍ରସ୍ତୁତ କରନ୍ତୁ। ପ୍ରଭୁଙ୍କ ନାମରେ ଏହାକୁ ମନେ ରଖିଥାନ୍ତୁ ଯେ କୌଣସି ଏକ ବିଶେଷ ଧରଣ ଘଟଣା ଘଟିବାକୁ ଯାଉଅଛି। ପୁଣି ଏହି ସପ୍ତାହରେ ମୁଁ ପାହାଡ଼ି ଇଲାକା ଆଡ଼କୁ ଯାଉଅଛି, ଗୁଣ୍ଡୁଚି ମୂଷା ଗୁଡ଼ାକୁ ଶିକାର କରିବା ନିମନ୍ତେ ଯେ ସେପରି କରୁଅଛି ପ୍ରକୃତରେ ତାହା ନୁହେଁ, ତଥାପି ଗୁଣ୍ଡୁଚି ମୂଷା ଶିକାର କରିବାକୁ ମୁଁ ଭଲ ପାଏ, ମାତ୍ର ସେହି ଉଦ୍ଦେଶ୍ୟ ନିମନ୍ତେ ମୁଁ ସେଠାକୁ ଯାଉଅଛି। ଏପରି ପ୍ରାର୍ଥନା କରିବା ନିମନ୍ତେ ହେ ପରମେଶ୍ୱର, କେଉଁ ପଥରେ ଯେ ଅଗ୍ରସର ହେବାକୁ ପଡ଼ିବ
ସେ ବିଷୟରେ ମୁଁ କିଛି ଜାଣେ ନାହିଁ। ପୁଣି ମୁଁ ଏହି ପୁରସ୍କାରକୁ ହାତ ଛଡ଼ା କରିଦେବାକୁ ସୁଦ୍ଧା ଇଚ୍ଛା କରେ ନାହିଁ। ମୋତେ ସାହାଯ୍ୟ କରନ୍ତୁ, ଆପଣମାନେ ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ। ଆପଣମାନେ ଏହାକୁ ସେପରି କରିବେ କି, ମୁଁ ମଧ୍ୟ ଆପଣମାନେ ନିମନ୍ତେ ପ୍ରାର୍ଥନା କରିବି। ଈଶ୍ୱରଙ୍କ ମହାନୁଗ୍ରହ ଯୋଗୁଁ ମୁଁ ଆଶା କରେ ଯେ ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ସହିତ ସାକ୍ଷାତ କରିବି। ପୁଣି ଏହି ସ୍ଥାନରେ ମଧ୍ୟ ଆହୁରି ଅଧିକ ଉତ୍ତମ ଦେଶରେ ଆମମାନେ ସମସ୍ତେ ପରସ୍ପରକୁ ଭେଟିବୁ। ତଥାପି କେଉଁ ଉଦ୍ଦେଶ୍ୟ ନିମନ୍ତେ ଆମମାନେ ଏହି ସ୍ଥାନକୁ ଆସିଥାଉ, ଆମମାନେ ପ୍ରକୃତରେ କ'ଣ କରୁଅଛୁ? ଖେଳଟିଏ ଖେଳିବା ନିମନ୍ତେ ଆମେ ଏଠାକୁ ଆସୁଅଛୁ କି? କୌଣସି ଏକ ରହଣୀ ସ୍ଥାନରେ ସମବେତ ହେବାର ଅଭିପ୍ରାୟକୁ ଧାରଣ କରି ଆମମାନେ ଏଠାରେ ଏକତ୍ରିତ ହେଉଅଛୁ କି? ଏହା ତ ସେପରି ଏକ ବିଷୟ ଅଟେ, ଯେତେବେଳେ ପର୍ଯ୍ୟନ୍ତ ମଣ୍ଡଳୀଟି ସମ୍ପୂର୍ଣ୍ଣ ରୂପେ ପବିତ୍ର ନ ହୋଇଯାଇଛି ସେତେବେଳେ ପର୍ଯ୍ୟନ୍ତ ଖ୍ରୀଷ୍ଟ ଆଦୌ ଆଗମନ କରିନପାରନ୍ତି। ସେ ଆମମାନଙ୍କ ଉପରେ ନିର୍ଭର କରି ଅପେକ୍ଷା କରୁଅଛନ୍ତି। ଆମମାନେ ଯେ ଯୁଗାନ୍ତର ସମୟରେ ପଦାର୍ପଣ କରିସାରିଅଛୁ ଏହାକୁ ମୁଁ ବିଶ୍ୱାସ କରେ। ସେଆକୁ ଲକ୍ଷ୍ୟ କରନ୍ତୁ, କାଲିଫର୍ଣ୍ଣିଆରେ ଘଟିଥିବା ଘଟଣାକୁ ଦେଖନ୍ତୁ, ସେହି ସଂଘର୍ଷଗୁଡ଼ିକ ଆଡ଼କୁ ଟିକିଏ ଲକ୍ଷ୍ୟ କରନ୍ତୁ। ସେହି ଜାତିଗତ ସଂଘର୍ଷରେ ସେଠାରେ 19 ଜଣ ବ୍ୟକ୍ତି ଯେ ହତ ହୋଇଥିଲେ ତାହାକୁ ବୁଝନ୍ତୁ। କିଛି ଦିନ ତଳେ ମୁଁ ଆପଣମାନଙ୍କୁ ଏ ବିଷୟରେ କହିନଥିଲି କି ଯେ ମାର୍ଟିନ୍ ଲୁଥର କିଙ୍ଗ ନାମକ ସେହି ବ୍ୟକ୍ତିଟି ଆପଣ ଅନୁଗତ ବ୍ୟକ୍ତିଗଣଙ୍କୁ ଏକ ପ୍ରକାର ସଂଘର୍ଷ ମଧ୍ୟରେ ଉପସ୍ଥିତ କରାଇବ ବୋଲି କେତେଜଣ ବ୍ୟକ୍ତି ସେହି ସୂଚନା ବିଷୟକୁ ମନେ ରଖିଛନ୍ତି। ସେହି କୃଷ୍ଣକାୟ ଲୋକମାନଙ୍କ ନିମନ୍ତେ ତାହା ନଥିଲା, ତାହା ସେହି ନେତାଗଣଙ୍କ ନିମନ୍ତେ ହିଁ ଅଟେ ଯେଉଁମାନେ କି ଏମାନଙ୍କୁ ପୃଥକ କରି ପକାଇଥିଲେ। ଏହା ସମନ୍ୱୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ କିମ୍ବା ବିଚ୍ଛିନ୍ନକରଣ ଉଦ୍ଦେଶ୍ୟରେ ତ ନୁହେଁ, କିମ୍ବା ସେଥିପାଇଁ ସେମାନେ ଅନ୍ୟ ଯାହା କିଛି ବିଷୟକୁ ପରିଚିତ କରାଇଥାନ୍ତି ନା କାହିଁକି ସେପରି ମଧ୍ୟ ନୁହେଁ, ତାହା ତ ସେଥିପାଇଁ ଆଦୌ ନୁହେଁ। ଏହା ତ ଶୈତାନର ଉତ୍ପାତ ଅଟେ, ଏହା ହିଁ ସତ୍ୟ କଥା ଅଟେ। ତାହା ତ ଘୋଡ଼ାମାନଙ୍କ ପାଇଁ କିମ୍ବା କୃଷ୍ଣକାୟ ଲୋକମାନଙ୍କ ନିମନ୍ତେ କେବଳ ନଥିଲା, ଏହା ତ ସେମାନଙ୍କ ପରି ପ୍ରତ୍ୟେକ ନିମନ୍ତେ ହିଁ ଥିଲା। ଏହା ଶୈତାନର କାର୍ଯ୍ୟ ଥିଲା, ମାନସିକ ବିଚାର ଶକ୍ତି ଗୁଡ଼ାକ। ପୁଣି ମନୁଷ୍ୟର ବାସ ବିଚାର ଶକ୍ତି ତାହା ତ ସମାପ୍ତ ହେବାରେ ଲାଗିଅଛି। ଆଶା ଆଦୌ ନାହିଁ, ଏହା ତ ଆଶାରୁ ବହୁ ଦୂରରେ ଅବସ୍ଥିତ ଅଟେ। ସବୁକିଛି ବିଷୟ ତ ଭୟଙ୍କର ରୂପକୁ ଧାରଣ କରି କୀଟ ଦ୍ୱାରା ଗ୍ରାସିତ ହେଉଥିବା ଅବସ୍ଥା ସଦୃଶ ଅଟେ। ମନୁଷ୍ୟର ମାନସିକ ବିଚାର ଶକ୍ତିଟି ସେଗୁଡ଼ିକ କୌଣସି ପ୍ରକାର ନିର୍ଣ୍ଣୟକୁ ନେଇପାରେ ନାହିଁ। ମୁଁ ଜଣେ ରାଜନୀତିଜ୍ଞ ନୁହେଁ, ମୁଁ ତ ଗଣତନ୍ତ୍ରବାଦୀ କିମ୍ବା ପ୍ରଜାତନ୍ତ୍ରବାଦୀ ମଧ୍ୟ ନୁହେଁ, ସେମାନେ ସମସ୍ତେ ଅପବିତ୍ର ଅଟନ୍ତି। ମୁଁ ତ ରାଜ୍ୟର ନିମନ୍ତେ ଦାୟୀ ଅଟେ, ପୁଣି ତାହା ଯୀଶୁଖ୍ରୀଷ୍ଟଙ୍କର ରାଜ୍ୟ ନିମନ୍ତେ ଅଟେ, ତାହା ହିଁ ସବୁକିଛି ଅଟେ। ଏହା ସତ୍ତ୍ୱେ ସମଗ୍ର ପୃଥିବୀରେ ଆପଣମାନେ କଦାପି ଦେଖିଥିଲେ କି କଣ୍ଢେଇ ପରି ନାଚ କରୁଥିବା ଦଳେ ବ୍ୟକ୍ତିଗଣ, ଯେପରିକି ସେଠାରେ ଆମେ କେତେକଙ୍କୁ ଏତେବେଳେ ଲାଭ କରିଅଛୁ, ଯେପରିକି ଟେକ୍ସାସ ଅଞ୍ଚଳରେ ସେପରି ଧରଣ ଲୋକଗୁଡ଼ାକ ଦେଖିବାକୁ ମିଳୁଥିଲେ ନା? କାହିଁକି ସେମାନେ ଏପରି କହନ୍ତି? ଲୋକେ ଯାହା କିଛି ବିଷୟ ଆବଶ୍ୟକ କରିଥାନ୍ତି, ସେମାନେ ଯଦି ସେମାନେ ସାମ୍ୟବାଦ ନୀତିକୁ ଆଗ୍ରହ କରନ୍ତି, ତେବେ ଆମେମାନେ ସେମାନଙ୍କୁ ସାମ୍ୟବାଦ ନୀତିକୁ ଶିକ୍ଷା ଦେବୁ। ଯଦି ସେମାନେ ପ୍ରଶ୍ନବାଚୀ ବିଷୟକୁ ଆବଶ୍ୟକ କରନ୍ତି, ତେବେ ଆମେମାନେ ପ୍ରଶ୍ନବାଚୀ ବିଷୟରେ ସେମାନଙ୍କୁ ଶିକ୍ଷା ଦେବୁ। ଯଦି ବିଚ୍ଛିନ୍ନତାବାଦର ବିଷୟକୁ ଆବଶ୍ୟକ କରିଥାନ୍ତି, ତେବେ ଯେକୌଣସି ପ୍ରକାର ହେଉ ନା କାହିଁକି ଆମେ ତାହା ସେମାନଙ୍କୁ ଶିକ୍ଷା ଦେବୁ। ଏହାକୁ ସେପରି କରିଥିଲେ ମନୁଷ୍ୟର ସ୍ଥିତିଟି କେଉଁ ସ୍ଥାନରେ ପହଞ୍ଚିଅଛି? ହେ ଈଶ୍ୱର, ତାହା ତ ପ୍ରଚାର ମଞ୍ଚସ୍ଥିତ ନିବେଦନ ପରି ଅଟେ। ସେହି ବ୍ୟକ୍ତିଟି ମଣିଷ ପରି ମଣିଷ ପଣିଆ ଦେଖାଇବା ବ୍ୟକ୍ତିଟି କେଉଁ ଜାଗାରେ ରହିଅଛି, ଯିଏକି ଏକ ନିୟମ ମଧ୍ୟରେ ଆବଦ୍ଧ ଥିବାର ଦୃଷ୍ଟିଗୋଚର ହୋଇପାରେ? ସେହି ନାରୀଟି କେଉଁଠାରେ ରହିଅଛି, ଯିଏକି ଏକ ନିୟମ ମଧ୍ୟରେ ସୀମିତ ଥିବାର ଲକ୍ଷ୍ୟ କରାଯାଇପାରେ? ସେହି ମଣ୍ଡଳୀଟି କେଉଁ ସ୍ଥାନ ରହିଅଛି, ଯିଏକି ନିୟମାନୁବର୍ତ୍ତିତା ହୋଇ ରହିପାରେ? ମୋ ନିକଟରେ ସମୟରେ ସେପରି ବହୁମୂଲ୍ୟ ଅବସର ରହିନାହିଁ, ସେହି ଅଧର୍ମୀ ଦୂରାଚାରୀମାନଙ୍କ ନିମନ୍ତେ ଆଦୌ ନାହିଁ। ରଫାଦଫା କରିବାର ଆତ୍ମାରେ ସେମାନଙ୍କୁ ପ୍ରାଣପଣ କରିବା ନିମନ୍ତେ ସେବେ କିଛି ମୂଲ୍ୟବାନ ସମୟକୁ ଅକାରଣରେ ବରବାଦ କରିବାକୁ ମନସା ରହିନାହିଁ। ନାରୀଟିଏ ସେ ଯଦି ଜଣେ ନାରୀ ହିଁ ଅଟନ୍ତି, ତେବେ ତାଙ୍କୁ ନାରୀଟିଏ ହୋଇ ରହିବାକୁ ଦିଅନ୍ତୁ। ଯଦି ଜଣେ ପୁରୁଷ ସେ ପୁରୁଷ ହିଁ ଅଟନ୍ତି, ତେବେ ତାଙ୍କୁ ପୁରୁଷ ପରି ରହିବାକୁ ହିଁ ଦିଅନ୍ତୁ। ସେ ଯଦି ଜଣେ ରାଷ୍ଟ୍ରପତି ହୋଇଥାନ୍ତି, ଜନ୍ କ୍ୱେନ୍ସି ଆଦମଙ୍କ ପରି ବ୍ୟକ୍ତିତ୍ୱ ସମ୍ପନ୍ନ ଲୋକେ କହନ୍ତି, ପୁଣି ଅବ୍ରାହମ୍ ଲିଙ୍କନଙ୍କ ପରି ନୀତିବାନ ରାଷ୍ଟ୍ରପତିଗଣ ଆଜି କହନ୍ତି, ପ୍ୟାଟ୍ରିକ୍ ହେନ୍ରିଙ୍କ ପରି ଲୋକେ ଆଜି କହନ୍ତି, ସେ କିପରି କହିଥିଲେ ମୋତେ ସ୍ୱତନ୍ତ୍ରତା ଦିଅନ୍ତୁ କିମ୍ବା ମୃତ୍ୟୁବରଣ କରିବାକୁ ଦିଅନ୍ତୁ, ଯାହା ନ୍ୟାୟ ସଙ୍ଗତ ବିଷୟ ଅଟେ, ତା ନିମନ୍ତେ ଦୃଢ଼ ସଂକଳ୍ପ ରହିବାକୁ ମନସ୍ଥ କରିଥିବା ବ୍ୟକ୍ତିଗଣ ଆଜି କହନ୍ତି, ନ୍ୟାୟୋଚିତ ବିଷୟକୁ ନିର୍ଭୟରେ କହିବା ନିମନ୍ତେ ଆଜି ସେପରି ଲୋକଟିଏ କେଉଁଠାରେ ଅଛି? ନିଶ୍ଚିତ ରୂପେ ସକଳ ଧରାପୃଷ୍ଠ ଲୋକେ ଆଜି ତାହାର ବିରୁଦ୍ଧରେ ରହିଅଛନ୍ତି, ଯେହେତୁ ଯାହା କିଛି ବିଷୟ ନ୍ୟାୟ ସଙ୍ଗତ ପୁଣି ସତ୍ୟ କଥା ଅଟେ ତାକୁ ସେ ପ୍ରକାଶ କରୁଛନ୍ତି, ପୁଣି ଏ ନିମନ୍ତେ ସେ ଦୃଢ଼ ସଂକଳ୍ପ ଅଟନ୍ତି, ପୁଣି ଏ ନିମନ୍ତେ ସେ ମୃତ୍ୟୁବରଣ କରିବା ସୁଦ୍ଧା ସେ ବିଶ୍ୱସ୍ତ ଥାନ୍ତି। ଆମମାନଙ୍କର ସୁପରିଚିତ ବ୍ୟକ୍ତି ଆଇନର ଭୋନ ୱାକିନ୍ ଡାଇରଟ୍ ଆଜି ପୁନଶ୍ଚ କେଉଁ ସ୍ଥାନରେ ଉଦିତ ହେଉଛନ୍ତି? ବିଶ୍ୱସ୍ତ ବ୍ୟକ୍ତିଗଣ ଆଜି କହନ୍ତି, ଆତ୍ମାରେ ଭରପୁର ଥିବା ବ୍ୟକ୍ତିଟି ଆଜି କେଉଁ ସ୍ଥାନରେ ଅଛନ୍ତି? କାରଣ ଅନ୍ୟାନ୍ୟ ବ୍ୟକ୍ତିଗଣ ତ ଏପରି ଅସଦାଚାରୀ ନରାଧମ ଅଟନ୍ତି ଯେ ସେମାନେ ଏହାକୁ ମଧ୍ୟ ବୁଝିନଥାନ୍ତି ଯେ ସେମାନେ କେଉଁ ସ୍ଥାନରେ ଅଛନ୍ତି। ହେ ଈଶ୍ୱର, କେବଳ ଜଣେ ମାତ୍ର ବ୍ୟକ୍ତିଙ୍କ ସଦୃଶ ମୋତେ ନୀତିବାନ ପୁରୁଷ ନ୍ୟାୟ ସୃଷ୍ଟି ରୂପେ ଠିଆ ହୋଇଯିବାକୁ ଦିଅନ୍ତୁ। ଯୀଶୁଖ୍ରୀଷ୍ଟଙ୍କ ବାକ୍ୟ ସହିତ ଜଣେ ସେବକର ନ୍ୟାୟ ଦୃଢ଼ତାର ସହିତ ଏହାକୁ ସୁଯୋଗ ଦିଅନ୍ତୁ। ଯେହେତୁ ଆକାଶ ପୃଥିବୀ ଲୋପ ପାଇଯିବ କିନ୍ତୁ ଏହା କଦାପି ଅନ୍ୟଥା ନହିବ। ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ପୁଣି ନରକର ବଳ ଏହାକୁ ପରାଜୟ କରିବ ନାହିଁ। ଆସନ୍ତୁ ଆମମାନେ ଠିଆ ହୋଇଯିବା।
The fellowship of kindred mine is life
to the Lord. ଏକ ସହିତ ହସ୍ତ ଗୁଡାକୁ ଆବଦ୍ଧ କରନ୍ତୁ।
When we asunder part, it gives us in the word pain. But we shall still be joined in heart and hope to meet again till we meet, till we meet, till we meet at
ଆସନ୍ତୁ ନିଜ ନିଜର ମସ୍ତକଗୁଡ଼ିକ କେତେବେଳେ ଅବନତ କରିବା, ଯେତେବେଳେ ପ୍ରାର୍ଥନା କରିବା ଦ୍ୱାରା ଭାଇ ନେଭିଲ ମହାଶୟ ଆମମାନଙ୍କୁ ଯିବାକୁ ଦେବେ। ଆଜିର ରାତ୍ରିକାଳରେ ପୁନର୍ବାର ଫେରି ଆସିବାକୁ ସ୍ଥିର କରନ୍ତୁ। ଆଜିର ରାତ୍ରିକାଳରେ ଆମମାନେ ଏକ ଶ୍ରେଷ୍ଠତର ଉପାସନାର ସମୟକୁ ଏହି ଆରାଧନାରେ ଅତିବାହିତ କରିବା ନିମନ୍ତେ ଆଶା କରୁଅଛୁ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ମୋ ପାଇଁ ପ୍ରାର୍ଥନା କରନ୍ତୁ, ମୁଁ ଆପଣମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରିବି। ବନ୍ଧୁଗଣ, ମୁଁ ଯେ ଜଣେ ଭଣ୍ଡ ବ୍ୟକ୍ତି ଅଟେ ଏପରି ଆଦୌ ଚିନ୍ତା କରନ୍ତୁ ନାହିଁ। ମୁଁ ଯେ ଆପଣମାନଙ୍କ ପରେ ଅଧିକ କିଛି ଭାରକୁ ଲଦି ଦେଉଅଛି ଏପରି ମଧ୍ୟ ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣମାନଙ୍କୁ ସ୍ନେହ କରେ, ପୁଣି ମୋର ଏକ ଅନୁଶାସନ ରହିଅଛି, ଆଉ ତାହା ବାଇବଲ ହିଁ ଅଟେ। ଏଥିରୁ ଗୋଟିଏ ହେଲେ ଶବ୍ଦ ଲୋପ କରାଯାଇ ନପାରେ, ଏଥିରେ କୌଣସି ଗୋଟିଏ ଶବ୍ଦ ମଧ୍ୟ ଯୋଗ କରାଯାଇ ନପାରେ। ପୁଣି ମୁଁ ଏହା ଯେପରି ଭାବେ ଲେଖାଯାଇଅଛି ଠିକ୍ ସେହିପରି ଭାବରେ ଏହାକୁ ବିଶ୍ୱାସ କରିଥାଏ। ବର୍ତ୍ତମାନ ଆମମାନେ ନିଜ ନିଜର ମସ୍ତକଗୁଡ଼ିକୁ ଅବନତ କରିବା, ପୁଣି ଆମମାନଙ୍କର ଅତି ବିନମ୍ର ପୁଣି ଉତ୍ତମ ପାଳକ ମହାଶୟ ଆମମାନଙ୍କୁ ଉପସ୍ଥିତ ମଣ୍ଡଳୀକୁ ବରଖାସ୍ତ କରିବେ। ଭାଇ ନେଭିଲ, ଈଶ୍ୱର ଆପଣଙ୍କୁ ବହୁ ରୂପେ ଆଶୀର୍ବାଦ କରନ୍ତୁ।